ଭାଇ ନେଭିଲ, ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆଜିର ରାତ୍ରି ବେଳା ଏଠାରେ ଉପସ୍ଥିତ ରହିବାଟା ନିହାତି ପକ୍ଷେ ଏକ ସୁ ଅବସର ଅଟେ। ଏହାକୁ ସମ୍ପାଦନ କରିବା ପାଇଁ ପ୍ରଭୁ ଯେ ଆମ୍ଭମାନଙ୍କୁ ଅନୁମତି ଦେଲେ, ତେଣୁ ମୁଁ ଅତ୍ୟନ୍ତ ପ୍ରସନ୍ନ ଅଟେ। କ୍ୟାମେରା ଗୁଡାକ ପାଇଁ ମୁଁ ଟିକିଏ ଲଜ୍ଜିତ ଅଟେ, ମୁଁ ପସନ୍ଦ କରେ। ଆଗକୁ ବଢ଼ନ୍ତୁ, ସେଗୁଡାକ ଉଠାନ୍ତୁ, ତାହା ଯେ ଯଥୋଚିତ ବିଷୟ ଅଟେ। ମୁଁ ସେଗୁଡ଼ିକୁ କେବଳ ଲକ୍ଷ୍ୟ କରେ, ସେଗୁଡାକ ପାଇଁ ମୁଁ ପୁରାପୁରି ଭାବେ ଚେତନାଶୀଳ ଅଟେ, ଆଉ ତାହା ଉପଯୁକ୍ତ ବିଷୟ ଅଟେ। ଏହା ଅତି ଉତ୍ତମ ବିଷୟ ଅଟେ, ପୁଣି ଏହା ବସ୍ତୁତଃ ଉତ୍ତେଜନାପୂର୍ଣ୍ଣ ସମୟ ଅଟେ। ପ୍ରଭୁଙ୍କଠାରୁ ଆମମାନେ ପ୍ରକୃତରେ ଦୁଇଟି ଅତି ବହୁମୂଲ୍ୟ ଉତ୍କୃଷ୍ଟତର ସମାଚାରକୁ ଲାଭ କରିଅଛୁ। ଆଉ ଏତେବେଳେ ମୁଁ ବିଚାର କଲି, ତାହାକୁ ଦେଖିଲା ଅତରେ ବିଚାର କଲି ଯେ ଏଠାରେ ମୋର ଏପରି କେତେକ ବନ୍ଧୁ ଉପସ୍ଥିତ ଅଛନ୍ତି, ଯେଉଁମାନଙ୍କୁ ଦୀର୍ଘ ପଥକୁ ମୋଟରଯାନ ଚଳାଇ ଯାତ୍ରା କରିବାକୁ ଅଛି। ସେମାନଙ୍କ ମଧ୍ୟରୁ କେତେକ ଜଣ ସୁଦୂରବର୍ତ୍ତୀ କ୍ୟାଣ୍ଟକିରୁ ଆସିଛନ୍ତି, ଜର୍ଜିଆର କିଫ୍ଟନରୁ ଭାଇ ୱେଲ୍ସ ଇଭାନ୍ସ, ପୁଣି ତାଙ୍କର ପରିବାରବର୍ଗଙ୍କୁ ଏଠାରେ ଉପସ୍ଥିତ ଥିବାର ଦେଖେ। କାଲିଫର୍ଣ୍ଣିଆରୁ ଏଠାରେ ଉପସ୍ଥିତ ଥିବା କେତେକ ବ୍ୟକ୍ତିଙ୍କୁ ମୁଁ ଭେଟିଥିଲି। ସେଠାରେ କେତେକ ବ୍ୟକ୍ତି ଜର୍ମାନୀରୁ ତଥା କେତେକ ଅନ୍ୟ ସ୍ଥାନରୁ ଉପସ୍ଥିତ ଅଛନ୍ତି, ପ୍ରଭୁଙ୍କର ସେବା କରିବାକୁ ଏହି ଛୋଟ ଆୟଟରେ ମଧ୍ୟକୁ ଆଗମନ କରୁଛନ୍ତି। ତତ୍ପରେ ଭଉଣୀ ନେଲି କକ୍ସଙ୍କୁ ମୁଁ ଦେଖିଥାଏ। ମୁଁ ବିଶ୍ୱାସ କରେ ଯେ ତାଙ୍କ ଶାଶୁ ପୁଣି ଅନ୍ୟମାନେ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି, ଯେଉଁମାନେ କ୍ୟାଣ୍ଟକିର ଜର୍ଜିଆକୁ ଅନେକ ମାଇଲ ଅତିକ୍ରମ କରି ଆଜି ରାତିରେ ଫେରିଯିବେ, ଟେନେସି ପର୍ଯ୍ୟନ୍ତ ଯାତ୍ରା କରିବେ। ଏଠାରେ ଉପସ୍ଥିତ ଥିବା ମୋର କେତେକ ବନ୍ଧୁ ସୁଦୂରବର୍ତ୍ତୀ ଓହାଇଓ ପର୍ଯ୍ୟନ୍ତ ଯାତ୍ରା କରିବେ। ଏଠାରେ ଉପସ୍ଥିତ ଥିବା ଜନୈକ ବନ୍ଧୁ ଭାଇ ଟେଡ୍ ଡଡ୍ଲି, ସେ ଦୂରବର୍ତ୍ତୀ ଇଲାକା ଆରିଜୋନାର ଫେନିକ୍ସ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଆଜି ରାତ୍ରିବେଳାଠାରେ ଉପସ୍ଥିତ ଅଛନ୍ତି। ଅନ୍ୟମାନେ ଯେଉଁମାନଙ୍କ ନାମ ଗୁଡ଼ିକୁ ଆଜି ରାତ୍ରିବେଳା ମୁଁ ଅକ୍ଲେଶରେ କହିପାରନ୍ତି, ସେମାନେ ଆମମାନଙ୍କୁ ଭେଟିବା ପାଇଁ ଏଠାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ 90% ଯେଉଁମାନେ ଏଠାରେ ଉପସ୍ଥିତ ଅଛନ୍ତି, ଏପରିକି ସେମାନଙ୍କ ହସ୍ତକୁ ଛୁଇଁବା ନିମନ୍ତେ ସୁଦ୍ଧା ମୁଁ ଯୋଗ୍ୟ ହୋଇନାହିଁ। ଚିକାଗୋରୁ ଆଗତ ମୋର ବନ୍ଧୁଗଣଙ୍କୁ ମୁଁ ଦେଖେ, ପୁଣି ଚତୁର୍ଦିଗରେ ଉପସ୍ଥିତ ଥିବା ବନ୍ଧୁଗଣକୁ ଦେଖେ। ଏହି ସ୍ଥାନରେ ଉପସ୍ଥିତ ଥିବା କେତେକ ଜଣ ବ୍ୟକ୍ତି ବାହାରୁ ଆସିଅଛନ୍ତି, ଏହି ସ୍ଥାନରେ ଉପସ୍ଥିତ ଥିବା କେତେ ଜଣ ବ୍ୟକ୍ତି ସହର ବାହାରୁ ଆସିଛନ୍ତି, ନିଜ ନିଜର ହସ୍ତ ଉପରକୁ ଉଠାନ୍ତୁ। ଉପସ୍ଥିତ ମଣ୍ଡଳୀର 90% ଜନତା ତଦ୍ରୁପ ଅଟନ୍ତି, ପୁଣି ଏହା ଭିନ୍ନ ଧରଣର ବନ୍ଧୁଗଣଙ୍କୁ ରାଷ୍ଟ୍ର ବିଭିନ୍ନ ମଣ୍ଡଳୀରୁ ଏଠାରେ ଉପସ୍ଥିତ ଥିବା ସଜ୍ଜନ ବନ୍ଧୁଗଣଙ୍କୁ ମିଳନକୁ ପ୍ରସ୍ତୁତ କରିଅଛି। ଆଜିର ପ୍ରାତଃକାଳରେ ମୁଁ ଦୀର୍ଘ ସମୟ ଧରି ପ୍ରଚାର କରିଥିଲି, ପ୍ରାୟ 1.5 ଘଣ୍ଟା ସମୟ ପର୍ଯ୍ୟନ୍ତ ପୀଡିତମାନଙ୍କ ପାଇଁ ପ୍ରାର୍ଥନା କରିଥିଲି, ତେଣୁ କିଛିକାଂଶରେ ମୁଁ ଗଳାରେ କଷ୍ଟ ଅନୁଭବ କରିଥିଲି। ପୁଣି ଭିତରକୁ ପଶିବା ନିମନ୍ତେ ମୋତେ କିଛି କ୍ଷଣ ପାଇଁ ପ୍ରଚାର କରିବାକୁ ଅଛି, ଯାହା କହିଥି ପୂର୍ବେ ଆମମାନେ ସେକେଣ୍ଡ ଗିୟର ବୋଲି ପରିଚିତ କରାଇଥାଉ। ସେଠାରେ ଭାଇ ଲି ଭେଲି ଉପସ୍ଥିତ ଅଛନ୍ତି। ଅନ୍ୟ କିଛି ନ କରି ମୁଁ କେବଳ କରମର୍ଦ୍ଦନ କରିଅଛି। ମୋର ସଙ୍ଗୀମାନ ମଧ୍ୟରୁ ଅନ୍ୟତମ ଅଟନ୍ତି ଓହାଇଓ ବ୍ୟାପ୍ଟିଷ୍ଟ ମଣ୍ଡଳୀରୁ ଅଟନ୍ତି, ସେହି ଜଣଙ୍କ ବେନ୍ ଅଟନ୍ତି କି? ଅଦ୍ୟାବଧି ମୁଁ ଆପଣଙ୍କ ଠାରୁ ଆମେନ୍ କହିବାର ଶବ୍ଦକୁ ଶୁଣିନାହିଁ, କିମ୍ବା ଆପଣଙ୍କ ବିଷୟରେ ମୁଁ ଜାଣିନଥିଲି। ସମସ୍ତେ ଭାଇ ବେନ୍କୁ ଚିହ୍ନନ୍ତି, ପୁଣି ସେ ଯେ ସହରର ବାହାରୁ ଆସିଛନ୍ତି ସେ କଥାକୁ ମୁଁ ଜାଣେ, ତେଣୁ ମୁଁ ଅକ୍ଲେଶରେ ଜାଣେ ନାହିଁ। ଭାଇ ବେନ୍, ଏଥର ଆପଣ କେଉଁ ସ୍ଥାନ ଆସିଛନ୍ତି? ଇଣ୍ଡିଆନାର ବୋର୍ଡରୁ ଆସିଛନ୍ତି। ପ୍ରତ୍ୟେକ ଜଣଙ୍କୁ ଏହି ସ୍ଥାନରେ ଲାଭ କରି ଆମମାନେ ଅତ୍ୟନ୍ତ ପ୍ରସନ୍ନ ଅଟୁ। ତତ୍ପରେ ମୁଁ ଆପଣମାନଙ୍କୁ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଅଟକାଇ ରଖିବାକୁ ଯାଉନାହିଁ, ଏହି କାରଣରୁ ଯେହେତୁ ଆପଣମାନେ ସମସ୍ତେ ସୁଦୂରବର୍ତ୍ତୀ ସ୍ଥାନକୁ ମୋଟରଯାନ ଚଳାଇ ଫେରିଯିବେ। ଆଜି ରାତ୍ରିବେଳା ମୁଁ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ସ୍ୱଗୃହକୁ ନେଇଯାଇ ପାରନ୍ତି ଏପରି ଇଚ୍ଛା କରିଥାଏ। ପ୍ରକୃତରେ ମୁଁ ତାହାକୁ ଅର୍ଥ ପ୍ରକାଶ କରିଥାଏ। ପ୍ରାୟ 3 ଘଣ୍ଟାରେ ଅବଶ୍ୟ ଛାଡ଼ିବାକୁ ଅଛି, ସକାଳର 3 ଘଣ୍ଟାରୁ 4 ଘଣ୍ଟା ମଧ୍ୟରେ ଏପରି କରିବାର ଅଛି। ପୁଣି ମୁଁ ଇଚ୍ଛା କରେ ଯେ ମୁଁ ଆପଣମାନଙ୍କୁ ଦୀର୍ଘ ପଥ ପଢାଇ ନେଇପାରନ୍ତି। ଏଠାରେ ମୋର ବନ୍ଧୁ ପୁଣି ତାଙ୍କର ପତ୍ନୀଙ୍କୁ ଆର୍କାନସାସରୁ ଆସି ଏଠାରେ ଉପସ୍ଥିତ ଥିବାର ମୁଁ ଦେଖେ। ଆପଣ ସେହି ବ୍ୟକ୍ତି ଜଣକ ନୁହନ୍ତି କି ଯାହାଙ୍କୁ ଆମମାନେ ଜାଣିଥିଲୁ? ସେଦିନର ରାତ୍ରିବେଳା ଏଠାରେ ପ୍ରଭୁ ସେହି ସବୁ କଥାକୁ କହିଥିଲେ, ଆପଣଙ୍କୁ କହିଥିଲେ, ଆପଣ ଥିଲେ ବୋଲି ମୁଁ ବିଚାର କରିଥିଲି। ମୁଁ ପ୍ରତ୍ୟେକ ସ୍ଥାନକୁ ଆଖି ବୁଲାଇ ଯେତେବେଳେ ଦେଖେ, ଆପଣମାନେ ନୂତନ ପୁଣି ପୁରାତନ ବନ୍ଧୁମାନଙ୍କୁ ଦେଖନ୍ତି, ତେଣୁ ମୋ ହୃଦୟର ସକଳ ବିଚାରକୁ ଈଶ୍ୱର ଜାଣନ୍ତି, ଅର୍ଥାତ୍ ଆପଣମାନଙ୍କ ପାଖକୁ ପହଞ୍ଚି ମୁଁ ଆପଣମାନଙ୍କୁ ଭେଟିବାକୁ ଚାହେଁ। ମୋ ସହିତ ଆପଣମାନଙ୍କୁ ଘରକୁ ନେଇଯିବାକୁ ଚାହେଁ, ପୁଣି ଆପଣମାନଙ୍କ ସହିତ ଖୁସି ହେବାକୁ ଚାହେଁ। ତଥାପି ଏକଦା ଆମମାନେ ତାହାକୁ କରିବୁ, କେଉଁଠାରେ ସେ କଥାକୁ ଆମମାନଙ୍କୁ ଆଦୌ କହିବାର ନାହିଁ। ଆମମାନଙ୍କୁ ଶୀଘ୍ର ବଢିବାକୁ ଅଛି, ସନ୍ତାନଗଣଙ୍କୁ ଆଣିବାକୁ ଅଛି। କେହି ଜଣେ ବ୍ୟକ୍ତି ପୀଡିତ ଅଛନ୍ତି, ସେହି ସବୁବେଳେ ସେହି ସବୁ ତେବେ ସେହି ସ୍ଥାନରେ ସେହି ମହାନ ଦିନରେ ଘଟିବ। ଅନେକ ଥର ଯେ ଆମମାନେ ସମସ୍ତେ ଭେଟାଭେଟ ହେବୁ, ଏପରି ମୁଁ ବିଚାର କରେ ଓ ଆଶା ପୋଷଣ କରେ। ଯେତେବେଳେ ପ୍ରଭୁଙ୍କ ପରେ ମୁଁ ଯେତେବେଳେ ଅପେକ୍ଷା କରି ରହୁଅଛି, ମୋର ନିରୂପିତ ମାର୍ଗକୁ ବୁଝିବା ପାଇଁ ମୁଁ ଯେତେବେଳେ ଅପେକ୍ଷା କରୁଅଛି, ଏହା ହିଁ ମୋର ଅଭିଳାଷା ଅଟେ। ତତ୍ପରେ ମଙ୍ଗଳବାର ଦିନ ମୋର ସମସ୍ତ ଜୀବନରେ ମୁଁ ଯେତେ ପ୍ରବଳ ରୂପେ ପୂର୍ବେ ଆବଶ୍ୟକ ମଣିଥିଲି, ତଦନୁସାରେ ମୁଁ ପ୍ରାର୍ଥନାର ଆବଶ୍ୟକ କରୁଅଛି। ମୁଁ ଆପଣମାନଙ୍କୁ ଅନୁରୋଧ କରିବାକୁ ଯାଉଅଛି, ଆପଣମାନେ ମୋ ପାଇଁ ଯଦି ପ୍ରାର୍ଥନା କରିବେ, ମୁଁ ଆପଣମାନଙ୍କର ସକଳ ପ୍ରାର୍ଥନାକୁ ଆବଶ୍ୟକ କରେ। ମୋ ପାଇଁ ପ୍ରାର୍ଥନା କରିବାକୁ ପୁରାପୁରି ଭାବେ ନିଶ୍ଚିତ ହୋଇଯାଆନ୍ତୁ। ସକଳ ପରିସ୍ଥିତି ମୋ ପାଇଁ ଯେପରି ଅବସ୍ଥାକୁ ସୃଷ୍ଟି କରେ, ମଙ୍ଗଳବାର ଦିନ ତାହା ସମ୍ଭବତଃ ମୋ ପାଇଁ ବିରାଟ ଧରଣର ବିଷୟକୁ ସୃଷ୍ଟି କରିପାରେ। ତତ୍ପରେ ମଣ୍ଡଳୀ ପାଇଁ ପୁଣି ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟ ପାଇଁ ଏକ ବିରାଟ ଧରଣର ଉଦ୍ଦେଶ୍ୟକୁ ପ୍ରସ୍ତୁତ କରିପାରେ। ତେଣୁ ମୋ ପାଇଁ ପ୍ରାର୍ଥନା କରିବାକୁ ପୁରାପୁରି ଭାବେ ନିଶ୍ଚିତ ହୋଇଯାଆନ୍ତୁ। ଏତେବେଳେ କେଉଁ ଆଡ଼କୁ ମୋତେ ଯେ ଅଗ୍ରସର କରି ଯିବାକୁ ଅଛି, ତାହାକୁ ଅଗ୍ରସରେ ବୁଝିବା ପର୍ଯ୍ୟନ୍ତ, ପୁଣି କଣ ଯେ କରିବା କଥା ସେ ବିଷୟକୁ ଅବଗତ ହେବା ପର୍ଯ୍ୟନ୍ତ ମୁଁ ପ୍ରଭୁଙ୍କ ପରେ ଅପେକ୍ଷା କରି ରହୁଅଛି। ସେହି ସମୟରେ ମୁଁ ଏହି ଆରାଧନାଳୟର ନିକଟବର୍ତ୍ତୀ ଅଞ୍ଚଳରେ ଉପସ୍ଥିତ ଥିବି, ଭିତରେ ଆଉ ବାହାରେ ରହି ପ୍ରଚାର କରୁଥିବି, ପୁଣି ପୀଡିତମାନଙ୍କ ନିମନ୍ତେ ପ୍ରାର୍ଥନା କରୁଥିବି। ଆଉ ମୋତେ ଯାହା କିଛି କାର୍ଯ୍ୟକୁ କରିବା କଥା ସେପରି ଧରଣର ଯେକୌଣସି କାର୍ଯ୍ୟକୁ ମୁଁ କରୁଥିବି। କୌଣସି ଅନ୍ୟ ଦିନରେ ଆମମାନେ କରିବାକୁ ଚାହୁଁ, ରାଷ୍ଟ୍ରୀୟ ସରକାର ଆମମାନଙ୍କୁ ଯଦି ବାରଣ ନ କରନ୍ତି, ତେବେ ଏହି ସ୍ଥାନରେ ଆମ୍ଭେମାନେ ଏକ ଆରାଧନାଳୟକୁ ନିର୍ମାଣ କରିବାକୁ ଚାହୁଁ, ଏପରି ଏକ ସୁନ୍ଦର ଆଳୟକୁ ନିର୍ମାଣ କରିବାକୁ ଚାହୁଁ ଯେଉଁ ଭବନରେ ଆମମାନେ ବସିବାର ପର୍ଯ୍ୟାପ୍ତ ବ୍ୟବସ୍ଥାକୁ ହାସଲ କରିପାରିବା। ଏକ ମୁଖ୍ୟ ତାଲା, ପୁଣି ବାଲକୋନି ତଥା ଅନ୍ୟାନ୍ୟ ଅନେକ କିଛି ସୁବ୍ୟବସ୍ଥା ବିଷୟ, ଯେପରି ତାହା ଏକ ପ୍ରକୃତ ପୁଣି ବାସ୍ତବ ଆରାଧନାଳୟଟିଏ ହେବ। ବାତାନୁକୂଳର ବ୍ୟବସ୍ଥା ରହିଥିବ, ଯେପରିକି ଜନତା ବଡ଼ ଆରାମର ସହିତ ତହିଁରେ ବସିପାରନ୍ତି, ଉପାସନର ସେବାଟିକୁ ବଚନକୁ ଶୁଣନ୍ତି। ସୁତରାଂ ସେମାନେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଆମମାନେ ଯଦି ଅନୁମତି ଦିଅନ୍ତି, ତେବେ ଯାଇ ସେପରି ହେବ ବୋଲି ଆମମାନେ ଆଶା କରୁ। ତେଣୁ ଆମମାନଙ୍କ ପାଇଁ ଏତେବେଳେ ପ୍ରାର୍ଥନା କରନ୍ତୁ। ତତ୍ପରେ ଆଜିର ରାତ୍ରିବେଳା ଯେଉଁ ବିଷୟବସ୍ତୁଟିର ସମ୍ବନ୍ଧରେ ମୁଁ ପ୍ରତିଜ୍ଞା କରିଥିଲି, ତାହାକୁ ସମ୍ମୁଖୀନ ହେବା ପାଇଁ ଆମମାନେ ଅଗ୍ରସର କରୁଅଛୁ। ଆଜିର ସକାଳବେଳା କରିଥିବା ଅନୁସାରେ ଆଜିର ରାତ୍ରିବେଳା ଈଶ୍ୱର ଇଚ୍ଛା କରୁଥିବା ପ୍ରମାଣେ ତାହାରି ଉପରେ ବାର୍ତ୍ତାଳାପ କରିବାକୁ ଯାଉଅଛୁ। ତତ୍ପରେ ଏକ ରବ ହେତୁ ଏହା ଉଣା ଅଧିକ ଏକ ଶିକ୍ଷାଦାନ ବିଷୟବସ୍ତୁ ହୋଇ ପରିଚିତ ହେବାକୁ ଯାଉଅଛି। ଆଜିର ରାତ୍ରିବେଳା ମୁଁ ପ୍ରଚାର କରି କହିବାକୁ ଯାଉଛି ଜୀବିତ ଈଶ୍ୱରଙ୍କ ପ୍ରକୃତ ମଣ୍ଡଳୀର ପାଞ୍ଚଟି ନିର୍ଣ୍ଣାୟକ ପରିଚୟ। ଜୀବିତ ଈଶ୍ୱରଙ୍କ ପ୍ରକୃତ ମଣ୍ଡଳୀର ପାଞ୍ଚଟି ଅପରିବର୍ତ୍ତନୀୟ ପ୍ରଘଟନ କିମ୍ବା ଆଚରଣ। ତତ୍ପରେ ଏହି ସର୍ବଶ୍ରେଷ୍ଠ ଆଉ ଶକ୍ତିଶାଳୀ ବିଷୟବସ୍ତୁ ପରେ ଆମମାନେ ପଦାର୍ପଣ କରିବା ପୂର୍ବେ ମୁଁ ପ୍ରାର୍ଥନାର କିଛିଟା ଶବ୍ଦକୁ ନିବେଦନ କରିବା ଉଦ୍ଦେଶ୍ୟରେ ଅନୁରୋଧ କରିବାକୁ ଯାଉଅଛି। ମୁଁ ଆମମାନଙ୍କର ପାଳକ ମହାଶୟ ଭାଇ ନେଭିଲଙ୍କୁ ଅନୁରୋଧ କରିବାକୁ ଯାଉଅଛି, ଯଦି ସେ ଉପରକୁ ଚାଲି ଆସିବେ, ପୁଣି ପରମେଶ୍ୱରଙ୍କ ବଚନର ଉଦ୍ଦେଶ୍ୟରେ ପ୍ରାର୍ଥନା ଉତ୍ସର୍ଗ କରିଦେବେ। ଯେତେବେଳେ ଆମମାନେ ଖୋଲିଥାଉ, ଆମମାନ ମଧ୍ୟରୁ ପ୍ରତ୍ୟେକ ଜଣ ସାଧୁ ମାଥ୍ୟୁଙ୍କ ସୁସମାଚାରର ତୃହଳ ଅଧ୍ୟାୟ 18 ପଦକୁ ଆରମ୍ଭ କରିବା ଅବସରରେ ଖୋଲିବାକୁ ଯାଉଛୁ। ଭାଇ ନେଭିଲ ସାନ୍ତ୍ରଦାୟକ ପ୍ରାର୍ଥନା ନିମନ୍ତେ ପଥକୁ ଉନ୍ମୁକ୍ତ କରି ଅଗ୍ରସର ହେଉଛନ୍ତି।
We're thankful tonight for the tug and the pull and the leadership of the Holy Spirit. We appreciate our God that you're that God that came down to be in us and even with us to the end of this world. Father, the great problems and the trials of tomorrow will seem nothing as long as we're able to hold thy hand and walk through with thee.
Truly, Lord.
We pray, Lord, that thou would give us a deep-seated compassion one for the other, knowing that whilst one is in the deepness of trial and the hardness of testing, that we too one of these days shall go through like circumstances. God, give us the Spirit of Jesus in us till we feel for each other. Enough until there will be unity between us until we can serve thee together.
Yes.
Father, we thank thee tonight for this another privilege that's granted to us to be able to sit under the teaching of thy servant whom thou didst ordain, whom thou didst elect to this position, whom thou didst see fit to allow us to have the privilege of being in under the very benefits of this ministry. Bless him and us both with this ministry
granted
that he has upon him.
Yes.
Father, we pray that as these days that are approaching in the coming week, when we would call upon thee now in this intercessory manner, saying within our hearts that God, since you told us that whatever things we say, it shall be even as we speak it, if we will but believe and trust and obey thee. Therefore, Lord, these ensuing days which are to be the testing upon my brother and our brother and thy servant, O God, we commend him to thee richly in the name of the Lord Jesus and pray that thou shalt enshroud him with a heavenly protection and benediction that he has never known before.
You, Lord.
My God, we pray that thou stifle every intellectual power that shall rise.
Grant it, Lord.
To try to dissuade or try to turn aside. May his mouth be opened with words of wisdom when there is any opportunity to speak.
Yes, Lord.
For, Lord, we thank thee, our God, that thou hast made a provision for all of thy servants through the ages.
Yes.
And the Holy Ghost has been adequate to furnish the oration that would stand in the presence of learned and intelligent men.
Yes, Lord.
We ask thee, our Father, to let us walk humbly and softly and before thee, O Lord Jesus. Only let us do thy will and feel thy presence. Be with us now, and O God, we pray that thou perfect praise on the inside of us until it will come forth not of force, but praise will come forth from us with anointing.
Amen.
Oh, my Lord, tonight finish this wonderful day in which thou hast come and hast healed the sick and hast redeemed the lost and hast been with us to sanctify the hearts of the impure.
Yes.
Now, Lord, tonight take over in this service and bless our brother's throat and bless the word as it flows forth. May we have receptive hearts and minds. And, oh, God, now accept our praise for it in Jesus' name.
Amen
and amen.
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 ଆପଣମାନେ ଭଲ ଭାବରେ ଶୁଣିପାରୁଛନ୍ତି କି ପଛ ଧାଡ଼ିରେ ବସିଥିବା ଆପଣମାନଙ୍କୁ ମଧ୍ୟରୁ ପ୍ରତ୍ୟେକ ଜଣ ଏହାକୁ ଉତ୍ତମ ରୂପେ ଶୁଣିପାରୁଛନ୍ତି କି ଆପଣଙ୍କ ପାଇଁ ହଁ ଆପଣଙ୍କ ପାଇଁ ତାହା ଅଟେ ଶୁଣିପାରୁଛନ୍ତି କି ଏତେବେଳେ ମୁଁ ମାଥ୍ୟୁ 16 ଅଧ୍ୟାୟର 18 ପଦକୁ ପାଠ କରିବାକୁ ଇଚ୍ଛା କରେ ମୁଁ 17 ପଦରୁ ପାଠ କରିବାକୁ ଆରମ୍ଭ କରିବି ଏଥିରେ ଯୀଶୁ ତାହାଙ୍କୁ ଉତ୍ତର ଦେଲେ ହେ ଜୁନୁସର ପୁତ୍ର ସିମନ ତୁମ୍ଭେ ଧନ୍ୟ କାରଣ ମନୁଷ୍ୟ ତୁମ୍ଭ ନିକଟରେ ଏହା ପ୍ରକାଶ କରିନାହିଁ ମାତ୍ର ମୋର ସ୍ୱର୍ଗସ୍ଥ ପିତା ପ୍ରକାଶ କରିଅଛନ୍ତି ଆଉ ମୁଁ ମଧ୍ୟ ତୁମକୁ କହୁଅଛି ତୁମ୍ଭେ ପିତର ପୁଣି ଏହି ପଥର ଉପରେ ମୁଁ ଆପଣା ମଣ୍ଡଳୀ ତୋଳିବି ଆଉ ନରକର ବଳ ତାହାକୁ ପରାଜୟ କରିବ ନାହିଁ ଆପଣଙ୍କ ବଚନ ଉପରେ ପ୍ରଭୁ ନିଜର ଆଶୀର୍ବାଦ ପ୍ରଦାନ କରିବା ହେଉନ୍ତୁ ମଣ୍ଡଳୀ ବୋଲି ପରିଚିତ ଥିବା ଶବ୍ଦଟି ଆଜିର ରାତ୍ରିବେଳା ଯେଉଁ ବିଷୟବସ୍ତୁକୁ ମୁଁ ମନୋନୀତ କରିଅଛି ଏହାର ପ୍ରତିଟି ସନ୍ଦେଶର ପରିପ୍ରେକ୍ଷୀରେ ଯାହାର ଉପରେ ମୁଁ ଆପଣଙ୍କୁ ପ୍ରଚାର କରି କହିବାକୁ ଚାହେଁ ସେସବୁର ମଧ୍ୟରୁ ଗୋଟିଏ ଏହା ଅଟେ ଏକ ମଣ୍ଡଳୀ କହିଲେ କ'ଣ କିଏ ଏହାକୁ ସ୍ଥାପନା କରିଥିଲେ ଏହାର ସୁସମାଚାରଟି କ'ଣ ଅଟେ ଆମମାନେ ଏହାର ସଦସ୍ୟ କିପରି ଭାବରେ ହୋଇଥାଉ ପୁଣି ଏହାର ଏକ ସଦସ୍ୟ ହେବା ବେଳୁ ଆମମାନେ ସ୍ୱର୍ଗକୁ ଯାଇପାରୁ କି ପୁଣି ଏହିସବୁ ବିଷୟବସ୍ତୁର ପ୍ରତିଟି ବିଷୟ ଘଣ୍ଟାଧିକ ସମୟକୁ ନେଇପାରନ୍ତା, ପୂର୍ବରୁ ଆଉ ପରକୁ ଏକତ୍ରିତ କରିବା ଯୋଗୁଁ ସେପରି କରିପାରନ୍ତା। ତଥାପି କେତେକ ମୌଳିକ ବିଷୟକୁ ମୁଁ କେବଳ ବ୍ୟକ୍ତ କରିବାକୁ ଚାହେଁ। ପ୍ରକୃତ ମଣ୍ଡଳୀଟି ଯେ କ'ଣ ତାହାକୁ ପ୍ରଦର୍ଶନ କରିବାକୁ ଚାହେଁ। ତତ୍ପରେ ଆପଣମାନେ ଯେ ନିଜ ନିଜର ବାଇବଲକୁ ଧରନ୍ତୁ ତାହା ହିଁ ମୁଁ ଚାହେଁ। ଆଉ ସର୍ବପ୍ରଥମ କ୍ଷେତ୍ରରେ ମଣ୍ଡଳୀ ଶବ୍ଦର ଅର୍ଥ ଆହୁତ ହୋଇସାରିଥିବା ଏପରି ଏକ ବିଷୟ ଅଟେ। ତେଣୁ ମିଶ୍ର ଦେଶରେ ଇସ୍ରାଏଲୀୟଗଣ ବାସ କରି ରହିଥିବା ଦିନାବଧି ଏମାନେ ଏକ ମଣ୍ଡଳୀ ରୂପେ ଆଦୌ ପରିଚିତ ନଥିଲେ। ସେମାନେ ତ ପରମେଶ୍ୱରଙ୍କ ପ୍ରଜାବର୍ଗ ଥିଲେ। ଆଉ ଈଶ୍ୱର ସ୍ୱରଙ୍କୁ ମିଶ୍ର ଦେଶରୁ ଆହ୍ୱାନ କରି କାଢି ଆଣିଲା ଉତ୍ତାରେ ତତ୍ପରେ ଯେ ସେମାନେ ଈଶ୍ୱରଙ୍କ ମଣ୍ଡଳୀ ରୂପେ ବିରୋଚିତ ହେଲେ, ଯେହେତୁ ସେମାନେ ଆହୁତ ହୋଇ କଢା ଯାଇଥିଲେ, ତାହା ତ ଅଦ୍ୟାବଧି ଅପରିବର୍ତ୍ତିତ ଅଟେ। ମଣ୍ଡଳୀ ଶବ୍ଦର ଅର୍ଥ ଆହୁତ ହୋଇଥିବା ଉଦ୍ଦେଶ୍ୟ ଅଟେ। ସେହିମାନେ ଅଟନ୍ତି ଯେଉଁମାନେ ଆହୁତ ହୋଇଅଛନ୍ତି, ପୃଥକୀକୃତ ହୋଇଥିଲେ, ପୁଣି ଭିନ୍ନ ଧରଣ ରୂପେ ପ୍ରସ୍ତୁତ କରାଯାଇଥିଲେ, ସେମାନେ ମଣ୍ଡଳୀ ରୂପେ ବିୟୋଜିତ ହୋଇଥିଲେ। ପୁଣି ପୁରାତନ ନିୟମରେ ମଣ୍ଡଳୀ ବୋଲି ପରିଚିତ ଥିବା ସମୂହଟି ପରମେଶ୍ୱରଙ୍କ ରାଜ୍ୟ ବୋଲି ବିୟୋଜିତ ଥିଲା, ଈଶ୍ୱରଙ୍କ ରାଜ୍ୟ ରୂପେ ଗଣ୍ୟ ଥିଲା। ମୁଁ ଏହି ଉକ୍ତିଟିକୁ ବାଇବଲର ଇତିହାସ ପୁସ୍ତକରୁ ଉଦ୍ଧୃତ କରି କହୁଅଛି। ପୁରାତନ ନିୟମର ମଣ୍ଡଳୀଟି ଈଶ୍ୱରଙ୍କ ରାଜ୍ୟ ରୂପେ ବିବେଚିତ ଥିଲା। ଅନ୍ୟ ଅର୍ଥରେ ଈଶ୍ୱର ରାଜା ଅଟନ୍ତି, ପୁଣି ମଣ୍ଡଳୀଟି ତାଙ୍କର ରାଜ୍ୟ ଅଟେ, ପରମେଶ୍ୱରଙ୍କ ରାଜ୍ୟ ଅଟେ। ପୁରାତନ ନିୟମରେ ତାହା ଈଶ୍ୱରଙ୍କ ରାଜ୍ୟ ରୂପେ ବିବେଚିତ ଥିଲା। ନୂତନ ନିୟମରେ ଏହା ମସିହଙ୍କର ସାମ୍ରାଜ୍ୟ ରୂପେ ପରିଚିତ ଅଟେ। ଆରେ ବା ତେ ମସିହ ଶବ୍ଦକୁ ମୁଁ ପସନ୍ଦ କରେ। ଅନ୍ୟ ଅର୍ଥରେ ପ୍ରକାଶ କଲେ ମସିହଙ୍କର ସାମ୍ରାଜ୍ୟ ତାହା ହିଁ ଅଟେ। ଯେଉଁ ସ୍ଥାନରେ ମସିହ ରାଜ୍ୟ କରନ୍ତି, ପୁଣି ଶାସନ କରନ୍ତି, କୌଣସି ପ୍ରକାରର ସାଂଗଠନିକ ପ୍ରତିରୋଧ ଗୁଡ଼ାକ କିମ୍ବା ଅନ୍ୟ କୌଣସି ଅବ୍ୟବସ୍ଥା କହିଲେ ନାହିଁ। କେବଳ ମସିହ ଆପଣଙ୍କର ସାମ୍ରାଜ୍ୟରେ ଶାସନ କରନ୍ତି, ମସିହଙ୍କର ସାମ୍ରାଜ୍ୟ ଅଟେ। ଏହା ଅତି ଚିତ୍ତାକର୍ଷକ ବିଷୟ ନୁହେଁ କି? ସେହି ହେତୁ ମଣ୍ଡଳୀ ଏକ ସଂସ୍ଥା ଆଦୌ ନୁହେଁ, ମଣ୍ଡଳୀ ସମୂହ ଲୋକମାନଙ୍କର ଏକ ସମବେତ ସ୍ଥାନ ଆଦୌ ନୁହେଁ, ମଣ୍ଡଳୀଟି ପରମେଶ୍ୱରଙ୍କ ଲୋକମାନଙ୍କର ସମଷ୍ଟି ଅଟେ, ଈଶ୍ୱରଙ୍କ ଲୋକମାନଙ୍କର ସହବାସ ସ୍ଥାନର କ୍ଷେତ୍ର ଅଟେ। ଯେଉଁମାନେ ଅନ୍ୟ ଏକ ରାଜ୍ୟରେ ସେବା କରିବା ପାଇଁ ଆହୁତ ହୋଇ ସାରିଛନ୍ତି, ସେମାନଙ୍କର ଏକ ସହବାସ ସ୍ଥାନର କ୍ଷେତ୍ର ଅଟେ। ଏହାକୁ ଉଦ୍ଧୃତ କରୁଥିବା ବିଷୟଟିକୁ ବଳବତ୍ତର କରିବ। କିଛି ମାସ ପୂର୍ବେ ମୁଁ ପୁଣି ପତ୍ନୀ କିଣା ବିକାର କେନ୍ଦ୍ରକୁ ଯାଇଥିଲୁ, ପୁଣି ଏକ ଅଦ୍ଭୁତ ଧରଣର ଦୃଶ୍ୟକୁ ଆମେ ଦେଖିଥିଲୁ। ସେଠାରେ ରାସ୍ତା ପରେ ଜଣେ ନାରୀ ଥିଲେ ଯିଏକି ଖଣ୍ଡେ ସ୍କର୍ଟ ପିନ୍ଧିଥିଲେ। ଆମମାନେ ଏହାକୁ କଦାପି ଆପଣମାନେ ଏହାକୁ କଦାପି ବିଶ୍ୱାସ କରିବେ ନାହିଁ, କିନ୍ତୁ ଆମମାନେ ଜଣକୁ ପ୍ରକୃତ ସେପରି ଅବସ୍ଥାରେ ଦେଖିଥିଲୁ। ଆଉ ପତ୍ନୀ ମୋତେ ଡାକି କହିଥିଲେ, ଆଚ୍ଛା ସେ ଆଡ଼କୁ ଟିକେ ଦେଖ ତ। ମୁଁ କହିଥିଲି ନିଶ୍ଚିତ ରୂପେ ସେ ଜଣେ ଖ୍ରୀଷ୍ଟିଆନ ନାରୀ ଅଟନ୍ତି, ସେ ପ୍ରକୃତରେ କେତେ ଭିନ୍ନ ଧରଣର ଅଟନ୍ତି, ଏହା ତ ଏକ ଲଜ୍ଜାଜନକ ବିଷୟ ଅଟେ। ତତ୍ପରେ ସ୍ୱତଃପ୍ରବୃତ୍ତ ପ୍ରଶ୍ନଟିଏ ଉଠେ, ବିଲ୍ ଏହା ସେପରି ଧରଣର କାହିଁକି? ଯେପରିକି ଆମମାନେ ଖ୍ରୀଷ୍ଟିଆନ ହୋଇଥିବା ଦୃଷ୍ଟିରୁ ପୁଣି ଏହି ବିଶ୍ୱାସଟି ଯାହା ଉପରେ ଆମମାନେ ଭରସା କରି ରହିଛୁ, ଏହା ସେପରି ଧରଣର କାହିଁକି ଅଟେ ଯେ ଆମମାନେ ନାରୀଗଣଙ୍କୁ ସେପରି ଧରଣର ବସ୍ତ୍ର ଗୁଡ଼ାକୁ ପରିଧାନ କରିବାକୁ ପୁଣି ସେପରି ଭାବରେ ଆଚରଣ ଦେଖାଇବାକୁ ବାଧ୍ୟ କରିଥାଉ? ଅନ୍ୟାନ୍ୟ ମଣ୍ଡଳୀର ସଦସ୍ୟଗଣ ସେପରି ଧର ବ୍ୟବହାରକୁ କରନ୍ତି ନାହିଁ କାହିଁକି? ସେମାନେ ସେପରି ବିଭତ୍ସ ଧରଣର ବସ୍ତ୍ର ଗୁଡ଼ାକୁ ପରିଧାନ କରନ୍ତି, ଅସଂଯତ ଧରଣର ପରିଧାନ ଗୁଡ଼ାକୁ ପରିଧାନ କରନ୍ତି, ପୁଣି ଏହା ସେପରି ଧରଣର କାହିଁକି? ସେମାନେ ତ ଦୁଷ୍ଚରିତ୍ର ଥିଲେ, ସେ କଥାକୁ ତୁମେ କଦାପି କହିପାରିନଥିଲ। ମୁଁ କହିଥିଲି ତାହା ନିରାଟର ସତ୍ୟ କଥା ଅଟେ, ମୁଁ ତ କୌଣସି ଜଣଙ୍କୁ ବିଚାର କରି ନପାରେ, କିନ୍ତୁ ସେମାନଙ୍କୁ ଦେଖିବା ଯୋଗୁଁ ସେମାନଙ୍କ ଫଳ ଦ୍ୱାରା ସେମାନେ ଚିହ୍ନା ଯାଆନ୍ତି, ଏହା ହିଁ ପ୍ରମାଣନୀୟ। ସେମାନେ ପ୍ରକୃତରେ ଅପରାଧୀକୁ କରିପାରନ୍ତି ନାହିଁ, ସେପରି ହୋଇପାରେ, ତଥାପି ସେମାନଙ୍କ ଉପରେ ଏପରି ଏକ ଦୁଷ୍ଟାତ୍ମା ରହିଅଛି ଯାହାକି ଦୁଷ୍ଚରିତ୍ର ହେବାକୁ ସେମାନଙ୍କୁ ପ୍ରେରିତ କରେ। ପୁଣି ଯୀଶୁ ଏପରି କହିଥିଲେ, ଯେ କେହି କୌଣସି ସ୍ତ୍ରୀ ପ୍ରତି କାମ ଭାବରେ ଦୃଷ୍ଟିପାତ କରେ ସେ ତା ସାଙ୍ଗରେ ମନେ ମନେ ବ୍ୟଭିଚାର କଲାଣି। ତେବେ ବ୍ୟଭିଚାର କର୍ମ କରିଥିବା ଯୋଗୁଁ ସେହି ପାପୀ ଜଣଙ୍କୁ ଯଦି ନିଶ୍ଚିତ ରୂପେ ବିଚାରିତ ହେବାକୁ ଅଛି, ସେ କ୍ଷେତ୍ରରେ ଦୋଷୀ ଜଣଙ୍କ ପ୍ରକୃତରେ କିଏ ହେବ? ସେହି ନାରୀ ଜଣଙ୍କ ନିଶ୍ଚିତ ରୂପେ, ଯିଏକି ସ୍ୱୟଂକୁ ସେହିପରି ଭାବରେ ପ୍ରସ୍ତୁତ ରଖିଥିଲା। ଏକ କଇଁ ଫୁଲ ପରି ଆପଣ ଅତି ପବିତ୍ର ହୋଇଥାଇ ପାରନ୍ତି, ସଦ୍ଗୁଣର ପରିପ୍ରେକ୍ଷୀରେ ଆପଣ ଅତି ନିର୍ମଳ ବ୍ୟକ୍ତିତ୍ୱ ବିଶିଷ୍ଟ ଥାଇପାରନ୍ତି, କିନ୍ତୁ ଲୋକମାନଙ୍କ ଦୃଷ୍ଟିଗୋଚରରେ ଆପଣମାନେ ସ୍ୱୟଂକୁ ଯଦି ପ୍ରସ୍ତୁତ କରି ରଖିଛନ୍ତି, ଏକ ଦୁଷ୍ଚରିତ୍ରା ଆଚରଣ ବିଶିଷ୍ଟ କରି ପ୍ରସ୍ତୁତ କରିଛନ୍ତି, ସେ କ୍ଷେତ୍ରରେ ଆପଣ ଯଦ୍ୟପି ଆଚାର ବ୍ୟବହାରରେ ଅତି ଶୁଦ୍ଧମତୀ ଅଟନ୍ତି, ତଥାପି ଆପଣ କୌଣସି ଜଣେ ବ୍ୟକ୍ତିଙ୍କୁ ଆପଣଙ୍କ ସମ୍ବନ୍ଧରେ ମନ୍ଦ ଚିନ୍ତା କରିବାକୁ ପ୍ରେରିତ କରନ୍ତି, ଯେତେବେଳେ କି ଦୋଷଟି ପ୍ରକୃତରେ ଆପଣଙ୍କର ଅଟେ। ଯୀଶୁ କହିଥିଲେ, ବ୍ୟଭିଚାର କର୍ମ କରିଥିବା ଯୋଗୁଁ ଆପଣ ଦୋଷୀ ରୂପେ ବିବେଚିତ ତ ହେବେ, ପୁଣି କେହି ଜଣେ ବ୍ୟଭିଚାରୀ ସେ ସ୍ୱର୍ଗରାଜ୍ୟରେ କଦାପି ପ୍ରବେଶ କରିବ ନାହିଁ। କିନ୍ତୁ ସମ୍ପୂର୍ଣ୍ଣ ବିଶ୍ୱକୁ ମୁଁ ଯେତେବେଳେ ଯାତ୍ରା କରେ, ପ୍ରତ୍ୟେକ ରାଷ୍ଟ୍ରକୁ ତାହାର ନିଜସ୍ୱ ଆତ୍ମାରେ ଅଧିଷ୍ଠିତ ହୋଇ ରହିଥିବାର ମୁଁ ଦେଖିଥାଏ। ତତ୍ପରେ ସକଳ ରାଷ୍ଟ୍ର ଶୈତାନ ଦ୍ୱାରା ସଞ୍ଚାଳିତ ଅଟନ୍ତି, ସକଳ ସରକାରୀ କଳ ସେମାନେ ଶୈତାନ ଦ୍ୱାରା ଶାସିତ ଅଟନ୍ତି, ବାଇବଲ ତାହା ହିଁ କହିଅଛି। ସେମାନେ ସଂଗ୍ରାମ କରନ୍ତି, ସେମାନେ ଯୁଦ୍ଧ ପୁଣି କଳହ କରନ୍ତି, ଆଉ ଯୀଶୁ ଆସିବା ପର୍ଯ୍ୟନ୍ତ ସେମାନେ ସେପରି କରିବେ। ତତ୍ପରେ ସେ ଏପରି ଏକ ରାଜ୍ୟର ସଂସ୍ଥାପନ କରିବେ ଯାହା ମଧ୍ୟରେ କୌଣସି ଯୁଦ୍ଧ ବିଗ୍ରହର ସ୍ଥାନ ରହିନଥିବ। କିନ୍ତୁ ଶୈତାନ ଏପରି କହିଥିଲା ଯେ ଜଗତର ସମସ୍ତ ରାଜ୍ୟ ତାହାର ଅଧୀନସ୍ଥ ଅଟେ, ଆଉ ଯୀଶୁଙ୍କ ମୁଖ ପରେ ତାଙ୍କର ଠିକ୍ ସମ୍ମୁଖରେ ସେ ସେପରି କହିଥିଲା। ସେ ଯାହା କିଛି କର୍ମ କରିବାକୁ ଚାହିଁଥିଲା ସେ ସେମାନଙ୍କ ସହିତ ସେପରି ବ୍ୟବହାରକୁ କରିଥିଲା। ସେମାନେ ସମସ୍ତେ ଶୈତାନର ସାଧନ ଗୁଡାକ ଅଟନ୍ତି, ଶୈତାନର ରାଜ୍ୟ ଗୁଡିକ ଅଟନ୍ତି। ଶୈତାନ ଯୀଶୁଙ୍କୁ କହିଥିଲା, ମୁଁ ସେଗୁଡାକ ତୁମ୍ଭକୁ ପ୍ରଦାନ କରିବି ଯଦି ତୁମ୍ଭେ ମୋହର ଚରଣ ତଳେ ନତମସ୍ତକ ହେବ, ପୁଣି ମୋହର ଉପାସନା କରିବ। ଯୀଶୁ ଏକଥାକୁ ଭଲ ରୂପେ ବୁଝିଥିଲେ ଯେ 1000 ବର୍ଷର ରାଜତ୍ୱ କାଳରେ ସେ ଏହି ସବୁର ଅଧିକାରୀ ହେବେ, ତେଣୁ ସେ ଶୈତାନଙ୍କୁ ଧମକ ଦେଇ କହିଥିଲେ, ରେ ଶୈତାନ ମୋ ଠାରୁ ଦୂର ହ। ସେ ଜାଣିଥିଲେ ଯେ ପରମେଶ୍ୱର ସମସ୍ତ ରାଜ୍ୟକୁ ତାହାଙ୍କୁ ପ୍ରଦାନ କରିବେ, ଆଉ ସେଗୁଡାକ ତାଙ୍କର ଅଧିକାରଭୁକ୍ତ ହେବେ, ପୁଣି ସେମାନେ ସମସ୍ତେ ଏକ ରାଜ୍ୟ ହେବେ। ଆପଣମାନେ ଜର୍ମାନ ଦେଶକୁ ଯେତେବେଳେ ଯିବେ, ତେବେ ସେଠାରେ ଆପଣ ଜର୍ମାନୀର ଆତ୍ମାକୁ ଦେଖିବେ। ଆପଣମାନେ ଇଂଲଣ୍ଡକୁ ଯାଆନ୍ତୁ, ଆପଣମାନେ ସେଠାରେ ଇଂଲଣ୍ଡର ଏକ ଆତ୍ମାକୁ ଦେଖିବେ। ଆପଣମାନେ ସ୍ୱିଡେନ ଦେଶକୁ ଯାଆନ୍ତୁ, ସେଠାରେ ଆପଣମାନେ ସ୍ୱିଡିଶ ଆତ୍ମାକୁ ଦେଖିବେ। ଆପଣ ଫ୍ରାନ୍ସ ଦେଶକୁ ଯାଆନ୍ତୁ, ସେଠାରେ ଆପଣ ଫ୍ରାନ୍ସୀୟ ଆତ୍ମାକୁ ଦେଖିବେ। ଆପଣମାନେ ଆମେରିକା ମଧ୍ୟକୁ ଆସନ୍ତୁ, ଆପଣମାନେ ଏଠାରେ ଆମେରିକୀୟ ଆତ୍ମାକୁ ପାଇବେ। କିଛି ଦିନ ପୂର୍ବେ ରୋମର ସାନ୍ ଆଞ୍ଜିଲୋରେ ମୁଁ ରହିଯାଇଥିଲି, ଆଉ କାଟାକମ୍ବକୁ ଦେଖିବା ପାଇଁ ମୁଁ ଇଚ୍ଛା କରିଥିଲି। ପୁଣି ମୋର ବିସ୍ମୟର କାରଣାର୍ଥେ ଏକ ପ୍ରକାର ଭର୍ସନା କରିବାର ଶବ୍ଦକୁ ଜଣେ ଆମେରିକା ହୋଇଥିବା କାରଣରୁ ତହିଁରେ ରହିଥିବା ବିଷୟକୁ ମୁଁ ଦେଖି ଚକିତ ହୋଇପଡ଼ିଥିଲି। ଜଣେ ଆମେରିକା ହୋଇ ସେହି କାଟାକମ୍ବର ପ୍ରବେଶ କରିବା ଦ୍ୱାର ନିକଟରେ ଦଣ୍ଡାୟମାନ ହୋଇଥିବା ସମୟରେ ପ୍ରବେଶ ଦ୍ୱାର ଉପରେ ଏପରି ନିର୍ଦ୍ଦେଶ ଦେଖିଥିଲି ଯାହା ମଧ୍ୟରେ ଏପରି ଲିଖିତ ଥିଲା, ଆମେରିକୀୟ ନାରୀମାନଙ୍କ ଉଦ୍ଦେଶ୍ୟରେ ଅନୁଗ୍ରହ ପୂର୍ବକ ମୃତମାନଙ୍କ ସମ୍ମାନାର୍ଥେ ବସ୍ତ୍ରଗୁଡାକୁ ପରିଧାନ କରନ୍ତୁ। ଏଥିପୂର୍ବେ କି ଏଠାରେ ଆପଣମାନେ ପ୍ରବେଶ କରିଥାନ୍ତି, ଏକ ରାଷ୍ଟ୍ର ତଳେ ଏପରି ପତନ ଏପରି ଅଧପତନ ଆଡ଼କୁ ଅଗ୍ରସର କରିଥାଏ ତାହା ଅତିଶୟ ଅସହ୍ୟ ପ୍ରକାର ଅବସ୍ଥା ଅଟେ। ସେହି ସ୍ଥାନଟିରେ ମଧ୍ୟକୁ ଆମମାନେ ପ୍ରବେଶ କରିବା ସମୟରେ ଏହି ସୂଚନାଟି ଅତିଶୟ ଯନ୍ତ୍ରଦାୟକ ଅଟେ, ତେଣୁ ଆପଣମାନେ ଧ୍ୟାନ ଦିଅନ୍ତୁ। କାରଣ ଏକଦା ଜନୈକା ଭଦ୍ର ମହିଳାଙ୍କୁ ମୁଁ ପଚାରିଥିଲି, ଆପଣ ଜଣେ ଖ୍ରୀଷ୍ଟିଆନ ଅଟନ୍ତି କି? ସେ କହିଥିଲେ, ମୁଁ ଜଣେ ଆମେରିକୀୟ ଅଟେ, ଅବଶ୍ୟ ମୁଁ ମଧ୍ୟ ଅଟେ, ଏହାର ସହିତ ସେହି ଅନ୍ୟଟିର ତିଳେ ମାତ୍ର ସମ୍ପର୍କ ଆଦୌ ନାହିଁ। ଏକଦା ରାତ୍ରି କାଳରେ ଭାଇ ବୋସୱର୍ଥ ଜନୈକା ନାରୀଙ୍କୁ ପଚାରିଥିଲେ, ଭଉଣୀ ଆପଣ ଜଣେ ଖ୍ରୀଷ୍ଟିଆନ ଅଟନ୍ତି କି? ସେ କହିଥିଲେ, ବୁଝିବା ଅଭିପ୍ରାୟରେ ମୁଁ ଆପଣଙ୍କ କଥାଟିଏ କହିବି। ପ୍ରତ୍ୟେକ ରାତ୍ରିବେଳା ମୁଁ ଖଣ୍ଡିଏ ମହମବତୀ ଜଳାଇଥାଏ, ମହମବତୀଟିଏ ଜଳାଇବା ପରି ସେପରି ଧରଣର ପ୍ରଥାଟିଏ ତାହା ଖ୍ରୀଷ୍ଟିଆନ ବିଶ୍ୱାସ ସହିତ କୌଣସି ପ୍ରକାର ଯୋଗସୂତ୍ରକୁ ରକ୍ଷା କରିଥିଲା କି? ସେପରି ଧରଣର କୌଣସି ପ୍ରଥାର ସହିତ ଖ୍ରୀଷ୍ଟ ବିଶ୍ୱାସ କୌଣସି ପ୍ରକାର କିଛି ସମ୍ପର୍କ ରଖେ ନାହିଁ। ତତ୍ପରେ ସେପରି ଧରଣର ବିଧାନର ସହିତ ଈଶ୍ୱରଙ୍କ ମଣ୍ଡଳୀ ଆଦୌ କିଛି ପ୍ରତିଷ୍ଠାକୁ ରକ୍ଷା କରେ ନା। ପୁଣି ଜଣେ ନାରୀଙ୍କୁ ନାରୀଗଣଙ୍କୁ କି ପ୍ରକାର ଧରଣର ଆଚରଣଟି दुष्टित्वा करी थाए केपरि धरणर आचरण को संपन्न करबा को तेही नारीगण को आम माने कदापि बाध्य करि न थाउ आम मानकर पुरुषगण को मद्यपान न करबा को तपथ न करबा को आदौ बाध्य करि न थाउ आम माने तो केवल सुसमाचार प्रचार करि थाउ पुणि बाइबल संगत नमूना को स्थापन करि थाउ अधिकांश व्यक्ति जो माने पेंटिकोस्टल विश्वास मत गुडा को आदरी नियंती पुणि पवित्रतार विश्वास मत गुडा को पोषण करि रहंती तहिरे संपर्क स्थापन करी रहंती पुनी सेपरि धरण हेबाकु जत्न करंती जेतेबेले कि अंतररु समाने तद्रूप आदौ होइ न थांती अधिकांश नारी सेपरि समान धरण कार्य करि थांती सेमानंकु जे एहाकु निहाति पक्षे करबाकु अछि सेपरि धरण विषय को आमे माने सेमानंकु आदौ कहि न थाउ आमे माने तो सेमानंकु केवल नमूनाटी को प्रदान करि थाउ बाइबल जे कोन कहि थाए ताहा ही सेमानंकु कहि थाउ तत्परे स्वर्गीय आत्मा रे समान यदि जात होइथांती तेबे तो सेमानंकर आत्माटी आ कौनसी प्रकारे अमेरिकीय ढंगर होइ न थाए एहा आ जर्मानीय ढंगर आदर होइ न थाए एहा स्वर्गीय स्थानर नमूना अनुसारे होइ थाए जेउठारे ईश्वरंकर राज्यर अवस्थान रहिछि जेतु आमे माने अन्य एक राज्यर अधिवासी गण अटु परमेश्वरंक एक राज्यर प्रजा गण अटु जेउठारे पवित्रता शुद्धता पुनि सामर्थ्य बास करि रहे आम्भ मानक राजांक पई आम्भे माने अधिकार स्वरूप होय अछु पुनी जे कोनसी समय रे आम्भे माने ताहांकु डाकिबा पई इच्छा करी थाउ केते बेले तांकर सहित रे आम्भे माने साक्षात्कार सुदगटिए लाभ करी अछु आम्भे माने अन्य केही मध्यस्थतांकु पई नहु अन्य केही जणे निवेदनकारीकु हासिल करी नहु आम्भे मानकर पुनी राजांक मध्यरे जोगसूत्रकु रक्षा करयाकु अन्य केही द्वितीय मध्यस्थतांकु पई नहु मात्र केवल जणेमात्र व्यक्ति को पाई अछु जे कि जीशु ख्रीष्ट अटंती तेणु एक राज्य मध्य आम मैने बसवास करू अछु पुणि बाइबल रो इतिहास मध्य मसीहानिक रूपे मसीहंकर राज्य रूपे परिचित करा जाय अछि अन्य अर्थ रे तांको अधिकृत स्थान रे सेही प्रतिटी जीवन रे जेउठारे मसीहा राज्यत्व करंती ते तांकर लोकमानक जीवन रे राज्यत्व करी शासन करंती जीवन रा प्रतिटी कर्ममय क्षेत्र रु आहुत होइथवा व्यक्ति गण अटंती एकमात्र दल रे सेमानकु एकत्रित करुअछंती पुनी एहाकु तांकर मंडळी कहि नामित करंती किंबा तांकर आहुत होइ पृथक होइथवा संतान बोली परिचित करंती हां ताहा एक प्रकारे सुंदर चित्रणटिए नुहे कि एक सुंदर विषयवस्तु नुहे कि तत्परे इस्राएल ईश्वरंक प्रजागण तेई पर्यंत थिले आम माने प्रेरित 7:38 पद रे पाइथाउ आपण माने याकु यदि लेखिबाकु थांती जे समय पर्यंत सेमाने ईश्वरंक मंडळी बोली जणाशुणा थिले जेतु सेमाने ईश्वरंक द्वारा मिश्र देशरु आहुत होइथिले जगत मध्यरु अन्यान्य मंडळीरु दूरीभूत होइथिले पुणि ईश्वरंक सहित निरवच्छिन्न भावे गमनागमन कराकु आहुत होइथिले आउ परमेश्वरंक मंडळीति आजिकाली मध्य ठीक सही परिधान अटे जगतर सबकिछि विषयरु दूरीभूत हेबाकु आहुत होइअछि समस्त प्रकारर धार्मिक रीतिनीतिरु भ्रांत विचारधारारु आहुत होइअछि सकल प्रकारर धार्मिक संगठन गुडाकरु बाहरि आसिअछि पुणि ईश्वरंक सहित गमनागमन करिबा निमन्ते सकल प्रकारर धार्मिक संगठनरु बाहरि आसिअछि कौनसी जणे बिशपंक द्वारा शासित नुहे मात्र ख्रीष्टंक द्वारा शासित अटे पुणि ख्रीष्टंकर जे राज्य मध्य आम मैने बास करिथाउ तहिर शासनकर्ता तेही अटंती ख्रीष्ट से तो सम्राट अटंती ख्रीष्ट ही एकमात्र सत्ता अटंती आउ एहार मस्तक स्वरूप ख्रीष्ट अटंती एही ख्रीष्टीय साम्राज्यर मस्तक ख्रीष्ट ही अटंती आउ जेउ राज्यर मस्तक स्वरूप ख्रीष्ट अटंती ताहाकु आपण माने कदापि संगठित करि पारंती नाही ख्रीष्ट जहार मस्तक अटंती सेपुरि एक राज्यकु आपण माने संस्थापित करि पारंती नाही तत्परे कोनोसी जने व्यक्तिंक विज्ञताकु आपण माने आदौ ग्रहण करि पारंती नाही पुणि जहाकु ख्रीष्ट राज्यत्वरे राज्यत्व करिवे सेही साम्राज्य को आपण माने कदापि संगठित करि पारंती नाही तेणु करि जे कोनोसी दल जे कोनोसी व्यक्ति विशेष जे कोनोसी दलर व्यक्तिगण जे माने परमेश्वरंक राज्य को संस्थापित करबाकु चेष्टा करंती ସେମାନେ ରାଜାଙ୍କ ବିରୁଦ୍ଧରେ ଗତାୟତ କରନ୍ତି, ତାଙ୍କର ବିରୁଦ୍ଧାଚରଣ କରୁଅଛନ୍ତି। ଅତଏବ ସେମାନେ ଯଦି ରାଜାଙ୍କର ବିରୁଦ୍ଧାଚରଣ କରୁଅଛନ୍ତି, ତେବେ ଏହା ଖ୍ରୀଷ୍ଟାନୀର କାର୍ଯ୍ୟ ହେବ, ତାହା ତ ନିହାତି ପକ୍ଷେ ବିଭ୍ରାନ୍ତିକର କର୍ମ ଅଟେ। ମୋର ଅଧିକ କିଛି ସୁସ୍ପଷ୍ଟୀକୃତ ପ୍ରବ ଯଦି ମୋତେ ମିଳିଥାନ୍ତା, ତାହାକୁ ମୁଁ ଅଧିକା ସ୍ପଷ୍ଟ କରିପାରିଥାନ୍ତି। ଏହା ଏକ ଖ୍ରୀଷ୍ଟାନୀର ଆଚରଣ ଅଟେ। ଆଉ ଆପଣମାନେ କିଛି କ୍ଷଣ ପାଇଁ ମୋ ସହିତ ଯଦି ଧୈର୍ଯ୍ୟ ଧରି ରହିବେ, ତେବେ ମୁଁ ତାହାକୁ ପ୍ରମାଣ କରି ଦେଖାଇଦେବି। ଖ୍ରୀଷ୍ଟ ବିରୋଧୀର ଏକ ଆତ୍ମା ତାହାଙ୍କ ଦଳ ବ୍ୟକ୍ତିଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରେ, ପୁଣି ଏକ ସଂସ୍ଥାରୁ ଅନ୍ୟ ଏକ ସଂସ୍ଥା ମଧ୍ୟକୁ ସେମାନଙ୍କୁ କଢାଇ ନିଏ, ସେମାନଙ୍କୁ ସମୂହ ଭାବେ ସଂଗଠିତ କରେ, ଯାହାକି ଈଶ୍ୱରଙ୍କ ଇଚ୍ଛା ଆଦୌ ନଥିଲା। ଲୋକମାନେ ସର୍ବଦା ମୋହର ବିରୋଧୀ ଏଥିପାଇଁ ହୁଅନ୍ତି, ମୋହର ଉପରେ ବିରକ୍ତିର ଭାବନାକୁ ଏଥିପାଇଁ ବ୍ୟକ୍ତ କରନ୍ତି, ଯେହେତୁ ସଂଗଠନର ବିରୁଦ୍ଧରେ ମୁଁ ଅସହ୍ୟ ରୂପେ କୁଠାରାଘାତ କରିଥାଏ। ସେହି ସଂଗଠନ ମଧ୍ୟରେ ଥିବା ଲୋକମାନେ ସେମାନେ ନୁହନ୍ତି ଯେଉଁମାନଙ୍କୁ ମୁଁ କୁଠାରାଘାତ କରିଥାଏ, ମାତ୍ର ତାହା ତ ସେହି ସାଂଗଠନିକ ଆତ୍ମାଟି ଅଟେ, ଯାହାକି ଲୋକମାନଙ୍କୁ ଆମେମାନେ ପ୍ରଜାଗଳ ଅଟୁ ସେପରି ଧରକ ବିଚାରକୁ ପୋଷଣ କରି ରହିବାକୁ ବାଧ୍ୟ କରିଥାଏ। ପରମେଶ୍ୱରଙ୍କ ପ୍ରଜା ସେମାନେ ତାଙ୍କ ଆହୁତ ପ୍ରଜାଗଣ ଅଟନ୍ତି। ସେମାନେ ଯେ ପ୍ରତିଟି ସଂଗଠନ ମଧ୍ୟରେ ଅଛନ୍ତି, ସେ କଥାକୁ ମୁଁ ବିଶ୍ୱାସ କରେ। ସେମାନେ କ୍ୟାଥୋଲିକ ହୋଇପାରନ୍ତି, ସେମାନେ ପ୍ରୋଟେଷ୍ଟାଣ୍ଟ ହୋଇପାରନ୍ତି, ସେମାନେ ଜିହୁଦୀ ହୋଇପାରନ୍ତି, ସେମାନେ ଅନ୍ୟ ଯେକୌଣସି ମଣ୍ଡଳୀ ହୋଇପାରନ୍ତି, ତଥାପି ଏକ ପ୍ରକୃତ ମଣ୍ଡଳୀ ଖ୍ରୀଷ୍ଟ ଯୀଶୁଙ୍କ ଅଲୌକିକ ଶରୀରର ଅଂଶବିଶେଷ ଅଟେ। ଆଉ ଖ୍ରୀଷ୍ଟଙ୍କର ଅଲୌକିକ ଶରୀରକୁ ଆପଣମାନେ କଦାପି ସଂଗଠିତ କରିପାରନ୍ତି ନାହିଁ। ପୁଣି ପ୍ରତ୍ୟେକ ବ୍ୟକ୍ତି ଯିଏକି ଖ୍ରୀଷ୍ଟଙ୍କ ନିକଟକୁ ଆସନ୍ତି, ସେ ଜଗତ ମଧ୍ୟରୁ ବାହାରି ଆସନ୍ତି, ଖ୍ରୀଷ୍ଟଙ୍କ ମଧ୍ୟକୁ ଆସିଥାନ୍ତି, ଖ୍ରୀଷ୍ଟଙ୍କ ଅଲୌକିକ ଶରୀରକୁ ଆସି ସମ୍ପର୍କ ସ୍ଥାପନ କରିଥାନ୍ତି, ଆଉ ତାଙ୍କର ମଣ୍ଡଳୀଭୁକ୍ତ ହେଲା ପରେ ଆପଣମାନେ ସେହି ଶରୀରର ସଦସ୍ୟ ହୋଇଯାନ୍ତି, ଆହୁତ ହୋଇ ବାହାରି ଆସନ୍ତି, ତତ୍ପରେ ସେହି ଅଲୌକିକ ଶରୀରରେ ବାପ୍ତିଜିତ ହୋଇପଡ଼ନ୍ତି। ଆପଣମାନେ ଏହାକୁ ବୁଝିଲେ କି? ମେଥଡିଷ୍ଟ ନୁହନ୍ତି, ବ୍ୟାପ୍ଟିଷ୍ଟ ନୁହନ୍ତି, ପେଣ୍ଟିକଷ୍ଟାଲ ନୁହନ୍ତି, ନାଜରିନ୍ ନୁହନ୍ତି, ପିଲଗ୍ରିମ୍ ହୋଲିନେସ୍ ନୁହନ୍ତି, କ୍ୟାଥୋଲିକ ମଧ୍ୟ ନୁହନ୍ତି, ମାତ୍ର ଖ୍ରୀଷ୍ଟ ଯୀଶୁଙ୍କର ଶରୀର ଅଟନ୍ତି। କିଛି କ୍ଷଣ ଉତ୍ତରେ ଅନ୍ୟ ଏକ ପ୍ରଶ୍ନରେ ଅର୍ଥାତ୍ ଅନ୍ୟାନ୍ୟ ପ୍ରଶ୍ନ ଗୁଡ଼ିକର ମଧ୍ୟରେ ଆମମାନେ ସେ କଥାକୁ ଅଧିକ କିଛି ଗଭୀରତାର ସହିତ ବର୍ଣ୍ଣନା କରିବୁ। ଯେତେବେଳେ ଆମ୍ଭେମାନେ ଏହାର ଅଧିକ ଗଭୀର ଅଂଶ ଗୁଡ଼ାକୁ ପଦାର୍ପଣ କରୁ, ତଥାପି ଖ୍ରୀଷ୍ଟଙ୍କ ଶରୀରଟି ଏକ ମଣ୍ଡଳୀ ଅଟେ। ତତ୍ପରେ ଅଧିକାଂଶ ଦୃଷ୍ଟାନ୍ତରେ ସେ ଏହାକୁ ତୁଳନା କରି କହିଥିଲେ ଏକ ପତି ପତ୍ନୀର ସମ୍ପର୍କ ପରି। ସେ ତ ମଣ୍ଡଳୀକୁ ଏକ କନ୍ୟା ବୋଲି ପରିଚିତ କରାନ୍ତି, ତତ୍ପରେ କନ୍ୟା ଆଦୌ ଭିନ୍ନ ନୁହେଁ କିମ୍ବା ବର ମଧ୍ୟ ଆଦୌ ଭିନ୍ନ ନୁହନ୍ତି, ସେମାନେ ଆଉ ଦୁଇ ନୁହନ୍ତି ମାତ୍ର ଏକ ଅଟନ୍ତି। ପତ୍ନୀ ତାଙ୍କ ଶରୀରର ଶରୀର ଅଟନ୍ତି, ପୁଣି ପତିଙ୍କ ଅସ୍ଥିର ଅସ୍ଥି ଅଟନ୍ତି। ତତ୍ପରେ ଜଣେ ପୁରୁଷ ଆଉ ଜଣେ ନାରୀ ଖ୍ରୀଷ୍ଟଙ୍କ ଅଲୌକିକ ଶରୀର ରୂପେ ଯେତେବେଳେ ବିବେଚିତ ଅଟନ୍ତି, ସେତେବେଳେ ସେମାନେ ଉଭୟ ପବିତ୍ର ଆତ୍ମାରେ ଭରପୁର ହୋଇ ରହିଥାନ୍ତି। ଯେହେତୁ ଈଶ୍ୱର ଖ୍ରୀଷ୍ଟଙ୍କ ଆତ୍ମାକୁ ଗ୍ରହଣ କରିଥିଲେ, ତାଙ୍କ ଶରୀରକୁ ଉତ୍ଥାପିତ କଲେ, ପୁଣି ଆପଣ ସିଂହାସନରେ ତାହାଙ୍କୁ ସ୍ଥାପିତ କଲେ, ତତ୍ପରେ ପବିତ୍ର ଆତ୍ମାଙ୍କୁ ଏନିମନ୍ତେ ପ୍ରେରଣ କଲେ, ଯେପରିକି ଖ୍ରୀଷ୍ଟଙ୍କର ଅଲୌକିକ ଶରୀରକୁ ଗଠନ କରନ୍ତି, ଯାହାକି ପ୍ରଭୁଙ୍କ ଆଗମନ ସମୟରେ ବିବାହର ନୈଶ୍ୟ ଭୋଜରେ ଏକତ୍ରିତ ହେବ। ଆପଣମାନେ ଏହାକୁ ଆଦୌ ସଂଗଠିତ କରିପାରନ୍ତି ନାହିଁ, ଏହା ତ ଏକ ପ୍ରକାର ଭେଦପୂର୍ଣ୍ଣ ବିଷୟ ଅଟେ। ଯୀଶୁ ନିକୋଦେମଙ୍କୁ କହିଥିଲେ, ବାୟୁ ଯେଉଁ ଦିଗରେ ଇଚ୍ଛା କରେ ସେହି ଦିଗରେ ବହେ, ଆଉ ତୁମ୍ଭେ ତାହାର ଶବ୍ଦ ଶୁଣିଥାଅ, କିନ୍ତୁ ତାହା କେଉଁଠାରୁ ଆସେ ପୁଣି କେଉଁଠାକୁ ଯାଏ ତାହା ଜାଣ ନାହିଁ। ଆତ୍ମାଙ୍କ ଠାରୁ ଜାତ ପ୍ରତ୍ୟେକ ଲୋକ ସମ୍ବନ୍ଧରେ ସେହି ପ୍ରକାର। ଆପଣମାନେ ଏହାକୁ ଆଦୌ ବୁଝିପାରନ୍ତି ନାହିଁ, ଏହା କୌଣସି ଅନ୍ୟ ସ୍ଥାନରୁ ଆଗତ ହୁଏ ନାହିଁ, ପୁଣି ଏହା କଦାପି ମେଥଡିଷ୍ଟ ନୁହେଁ, ଏହା କଦାପି ବ୍ୟାପ୍ଟିଷ୍ଟ ନୁହେଁ, ଏହା କଦାପି ପେଣ୍ଟିକଷ୍ଟାଲ ନୁହେଁ, ଏହା କୌଣସି ଏକ ସଂଗଠନ ଆଦୌ ନୁହେଁ, ଏହା ତ ଏକ ନୂତନ ଜନ୍ମର ଅଭିପ୍ରାୟ ଅଟେ। ଈଶ୍ୱରଙ୍କ ରାଜ୍ୟରେ ଜନ୍ମଗ୍ରହଣର ଉଦ୍ଦେଶ୍ୟ ଏହା ହିଁ ଅଟେ। ତତ୍ପରେ ଏହାକୁ ସଂସ୍ଥାପିତ କରିବାକୁ ଚେଷ୍ଟା କରୁଥିବାର ଉଦ୍ଦେଶ୍ୟଟି, ତଦ୍ୱାରା ଏହାକୁ ଖ୍ରୀଷ୍ଟ ବିରୋଧୀ କରିଦେବାକୁ ଚେଷ୍ଟା କରନ୍ତି, କାରଣ ଯେକୌଣସି ଶିକ୍ଷା ଯାହାକି ଖ୍ରୀଷ୍ଟଙ୍କ ଉପଦେଶର ବିରୋଧୀ ତାହା ହିଁ ଖ୍ରୀଷ୍ଟ ବିରୋଧୀ ଆତ୍ମା ଅଟେ। ପୁଣି ସେହି ସଂଗଠନଟି କେଉଁ ସ୍ଥାନରେ ବସ୍ତୁତଃ ଆରମ୍ଭ ହୋଇଥିଲା? ଯୀଶୁ ଏହି ଜଗତ ପୃଷ୍ଠରେ ଯେତେବେଳେ ଥିଲେ କୌଣସି ମଣ୍ଡଳୀକୁ ଆଦୌ ସଂଗଠିତ କରିନଥିଲେ। ସେ ତ ଆଗତ ହେଉଥିବା ଅନ୍ୟ ଏକ ମଣ୍ଡଳୀ ସମ୍ପର୍କରେ କହିଥିଲେ, ତଥାପି କୌଣସି ମଣ୍ଡଳୀକୁ ସେ କଦାପି ସଂସ୍ଥାପିତ କରିନଥିଲେ। ସେହି ସର୍ବଶେଷ ପୀଡ଼ିତଙ୍କ ମୃତ୍ୟୁର ପ୍ରାୟ ଶତାଧିକ ବର୍ଷ ପୂର୍ବେ ଏପରି କୌଣସି ମଣ୍ଡଳୀ ନଥିଲା ଯାହାକି ସଂସ୍ଥାପିତ ହୋଇଥିଲା। ଆଉ ପୃଥିବୀ ପୃଷ୍ଠରେ ସର୍ବପ୍ରଥମ ମଣ୍ଡଳୀଟି ଯାହାକି ସଂଗଠିତ ହୋଇଥିଲା ତାହା ରୋମାନ କ୍ୟାଥୋଲିକ ମଣ୍ଡଳୀ ଥିଲା। ମୋ ପାଖରେ ନାଇସିନ ପିତାମହଙ୍କର ଶହୀଦମାନଙ୍କ ପରେ ଫକ୍ସଙ୍କର ପୁସ୍ତକ, ଜୋସିଫସଙ୍କର ବୃତ୍ତାନ୍ତମାଳା, ପେମ୍ବର ମ୍ୟାନଙ୍କର ଅର୍ଲି ଏଜେସ୍, ପୁଣି ଏକାଧିକ ପ୍ରାଚୀନ ଲେଖକମାନଙ୍କର ଇତିହାସ ପୁସ୍ତକ ରହିଛି। ପୁଣି ଏହିସବୁ ଇତିହାସ ପୁସ୍ତକର କୌଣସି ପୃଷ୍ଠାରେ କୌଣସି ସ୍ଥାନରେ ଏପରି ଲିଖିତ ନାହିଁ ଯେ ରୋମାନ କ୍ୟାଥୋଲିକ ମଣ୍ଡଳୀ ଯାହାକି ସଂସ୍ଥାପିତ ହୋଇଥିଲା, ଏହା ବିନୁ ଅନ୍ୟ କୌଣସି ମଣ୍ଡଳୀ ଏଥିପୂର୍ବେ କଦାପି ସଂସ୍ଥାପିତ ହୋଇନଥିଲା। ଏହା ତ ସଂଗଠନ ହୋଇଗଲା ଯାହାକି ଈଶ୍ୱରଙ୍କ ଇଚ୍ଛାର ବିରୋଧୀ କର୍ମ କରିଥିଲା। ଆଉ ସେପରି ଧରଣର ଏକ ଅକାର୍ଯ୍ୟ ଯଦି ଆଗତ ହେଉଥିଲା, ଆରେ ବା ଏ କଥାଟିକୁ ମୁଁ ଆପଣମାନଙ୍କ ଉପରେ ଯଦି ବ୍ୟବସ୍ଥିତ କରିଦେଇ ପାରନ୍ତି ଏପରି ମୁଁ ବିଚାର କରେ, ଏପରି ଏକ ଅପକର୍ମ ଯଦି ଆଗମନ ହେଉଥିଲା, ପୁଣି ଖ୍ରୀଷ୍ଟିଆନିର ଏପରି ଏକ ବିରାଟ ଧର ଲକ୍ଷଣ ଯଦି ଆଗତ ହେବାକୁ ଥିଲା, ତେବେ ପରମେଶ୍ୱର ଯଦି ଅସୀମ ଅଟନ୍ତି ତେବେ ପରମେଶ୍ୱରଙ୍କୁ ଏ କଥାଟି ଅବଶ୍ୟ ପୂର୍ବରୁ ଜାଣିବାଟା ଉଚିତ ନଥିଲା କି? ସେ ତ ଅସୀମ ଅଟନ୍ତି। ତେବେ ଏହିସବୁ ପରିପ୍ରେକ୍ଷୀରେ ବିଷୟ ଯେ ଆଗତ ହେଉଥିଲା ସେ ବିଷୟଟି ଜାଣିନଥାନ୍ତେ କି? ତତ୍ପରେ ଏହା ଯଦି ଏପରି ଭୟାନକ ବିଷୟ ଅଟେ, ତେବେ ଆପଣଙ୍କ ମଣ୍ଡଳୀକୁ ସେ ପୂର୍ବରୁ ଏଥିପାଇଁ ସତର୍କ କରିଦେଇ ନଥାନ୍ତେ କି? ତେବେ ମୁଁ ତାହାକୁ କାହିଁକି ଏତେ ଅଧିକ ରୂପେ କୁଠାରାଘାତ କରିଥାଏ ସେ ବିଷୟରେ ଆପଣମାନେ ନିଶ୍ଚିତ ରୂପେ ଭଲ ରୂପେ ବୁଝିପାରୁଛନ୍ତି ଏପରି ମୁଁ ଭରସା କରେ। ସକଳ ସଂଗଠନର ଲୋକମାନଙ୍କ ବିରୁଦ୍ଧରେ କୁଠାରାଘାତ କରିବା ବିଷୟ ନୁହେଁ, କିନ୍ତୁ ସେମାନଙ୍କ ମଧ୍ୟରେ ଦେଖାଯାଉଥିବା ସଂଗଠନ ଗୁଡ଼ାକ ବିରୁଦ୍ଧରେ କୁଠାରାଘାତ କରିବାର ବିଷୟ ଅଟେ। ଏହା ଖ୍ରୀଷ୍ଟିଆନିର ଉପସ୍ଥିତି ବିନୁ ଅନ୍ୟ କିଛି ହୋଇନପାରେ, ଯାହାକି ଏମାନଙ୍କର ପ୍ରତ୍ୟେକଙ୍କ ମଧ୍ୟରେ ଦେଖିବାକୁ ମିଳେ। ଆଉ ଆପଣମାନେ କହନ୍ତି ଖେଳଭଳ ପାଇଁ ଅଟକି ପଡ଼ନ୍ତୁ ଆପଣ ଯେ ବାଇବଲ ବିନୁ ଅନ୍ୟ କୌଣସି ବିଷୟକୁ ପ୍ରଚାର କରିନଥିଲେ ଏପରି ମୁଁ ବିଚାର କରିଥିଲି। ଆସନ୍ତୁ ଦେଖିବା ବାଇବଲ ଆମମାନଙ୍କୁ ଏ ବିଷୟରେ ଅବଗତ କରାଉ, ସେ କଥାକୁ ଦେଖିବା। ଆସନ୍ତୁ ଆମମାନେ ଯେତେବେଳେ ଖୋଲିବା, ପୁଣି ଅଳ୍ପ ସମୟ ପାଇଁ ଆସନ୍ତୁ ପାଠ କରିବା। ମୋ ସହିତ ପ୍ରକାଶିତ ବାକ୍ୟର 17 ଅଧ୍ୟାୟକୁ ଖୋଲନ୍ତୁ। ଏହା ଆପଣଙ୍କ ମଣ୍ଡଳୀ ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପ୍ରକାଶନ ଅଟେ, ଆହୁତ ହୋଇସାରିଥିବା ମଣ୍ଡଳୀ ନିମନ୍ତେ ଖ୍ରୀଷ୍ଟଙ୍କର ପ୍ରକାଶନ ଅଟେ। ପ୍ରକାଶିତ ବାକ୍ୟ 17 ଅଧ୍ୟାୟ ଅଟେ, ଏହାକୁ ଯଥାଶୀଘ୍ର ଶେଷ କରିବାକୁ ମୁଁ ଚେଷ୍ଟା କରିବି, କିନ୍ତୁ ଆମମାନେ ପାଠ କରିବା ସମୟରେ କେବଳ ଲକ୍ଷ୍ୟ କରନ୍ତୁ। ତତ୍ପରେ ସପ୍ତ ପାତ୍ରଧାରୀ ସପ୍ତ ଦୂତଙ୍କ ମଧ୍ୟରୁ ଜଣେ ଆସି ମୋତେ କହିଲେ, ଏଠାକୁ ଆସ, ଯେଉଁ ମହାବେଶ୍ୟା ବହୁ ଜଳରାଶି ନିକଟରେ ଉପବିଷ୍ଟ ତାହାର ଦଣ୍ଡ ତୁମ୍ଭକୁ ଦେଖାଇବି। ତତ୍ପରେ ଏହିସବୁ ଏକ ନିଦର୍ଶନ ସୂଚକ ହୋଇ ରହିଅଛି, ଯେହେତୁ ଏହା ଯୀଶୁ ଖ୍ରୀଷ୍ଟଙ୍କର ପ୍ରକାଶନ ଅଟେ ଯାହାକି ମୁଦ୍ରାଙ୍କିତ ହୋଇ ରହିଥିଲା। ଆପଣ ତାହାକୁ ଜାଣିଥିଲେ କି? ଏହା ଗୁପ୍ତ ହୋଇ ରହିଥିବା ଏକ ବିଷୟ ଅଟେ, ପୁଣି କେବଳ ଏକମାତ୍ର ଉପାୟରେ ପ୍ରଘଟିତ ହୋଇପାରେ। ତଥାପି ବିଜ୍ଞତାର ବିଚାରଧାରା ମଧ୍ୟମରେ ଆଦୌ ନୁହେଁ, କିନ୍ତୁ ଆତ୍ମାଙ୍କର ସକଳ ପ୍ରକାରର ବରଦାନ ଦ୍ୱାରା ପବିତ୍ର ଆତ୍ମାଙ୍କ ମାଧ୍ୟମରେ ପ୍ରଘଟିତ ହୋଇପାରିବ। ଯାହାର ବୁଦ୍ଧି ଅଛି ସେ ପଶୁର ସଂଖ୍ୟା ଗଣନା କରୁ, ଯାହା ପାଖରେ ବୁଦ୍ଧି ରହିଅଛି, ବୁଦ୍ଧିର ବରଦାନ ରହିଅଛି, ଏହା ତାହାକୁ ଗଣନା କରିବାକୁ ଦିଏ, ତତ୍ପରେ ତାହାକୁ ଏହା କରିବାକୁ ଦିଅ। ପୁଣି ଏହା ତ ପ୍ରକାଶନର ପରିଚୟ ଅଟେ। ଆଉ ଯେକୌଣସି ବ୍ୟକ୍ତି ବୁଝାନ୍ତି ଯେ ଜଣେ ନାରୀ ବାଇବଲ ମଧ୍ୟରେ ଯେତେବେଳେ ନିଦର୍ଶନ ସୂଚକ ହୋଇ ବ୍ୟବହୃତ ହୁଅନ୍ତି, ଏହା ଏକ ମଣ୍ଡଳୀକୁ ଦର୍ଶାଏ। ଖ୍ରୀଷ୍ଟଙ୍କର ମଣ୍ଡଳୀଟି କନ୍ୟା ବୋଲି ପରିଚିତ ଅଟେ। ପାଉଲ କହିଥିଲେ, ଯେଣୁ ମୁଁ ତୁମମାନଙ୍କୁ ସତୀ କନ୍ୟା ସଦୃଶ ଏକ ସ୍ୱାମୀଠାରେ ଅର୍ଥାତ୍ ଖ୍ରୀଷ୍ଟଙ୍କଠାରେ ସମର୍ପଣ କରିବା ନିମନ୍ତେ ବାଗଦାନ କରିଅଛି। ପୁଣି ଏହି ସ୍ଥାନରେ ଆମମାନେ ଏପରି ଜଣେ ମହାନ ସ୍ତ୍ରୀ ଲୋକର ସମ୍ବନ୍ଧରେ ଆଲୋଚନା କରୁଅଛୁ, ଯିଏକି ଜଣେ ଘୃଣ୍ୟା ନାରୀ ଅଟେ। ଏଠାକୁ ଆସ, ଆମେ ତୁମକୁ ଦେଖାଇବା। ସ୍ୱର୍ଗଦୂତ ଏହି କଥାଟି ଜୋହନଙ୍କୁ କହିଥିଲେ, ଯେଉଁ ମହାବେଶ୍ୟା ବହୁ ଜଳରାଶି ନିକଟରେ ଉପବିଷ୍ଟା ତାହାର ଦଣ୍ଡ ତୁମକୁ ଦେଖାଇବା। ଆଉ ବହୁ ଜଳରାଶି ଉପରେ ଜଣେ ନାରୀ ଉପବିଷ୍ଟା ଶୁଣିବାକୁ ଅତି ନିଗୁଳ ବିଷୟ ରୂପେ ବୁଝାଯାଏ, କିନ୍ତୁ ଏହାର ସବୁକିଛି ଅବସ୍ଥିତି ଏହି ସ୍ଥାନରେ ରହିଅଛି। ବାଇବଲ ଏହାକୁ ବ୍ୟାଖ୍ୟା କରେ। ଏତେବେଳେ 15 ଅଧ୍ୟାୟକୁ ଆସନ୍ତୁ ଆମମାନେ ଖୋଲିବା, ଏବେ ଯାଏ ଆମମାନେ ବୁଝିପାରିବା ପ୍ରକୃତରେ ଏହି ସମାନ ଅଧ୍ୟାୟର 15 ପଦ ତାହା ଅଟେ। ତେବେ ଯାଇ ଜଳରାଶିର ଅର୍ଥ ଯେ କ'ଣ ସେ କଥାକୁ ଆପଣମାନେ ପରିଷ୍କାର ରୂପେ ବୁଝିଯାଇପାରନ୍ତି। ଆଉ ସେ ମୋତେ କହିଲେ, ଯେଉଁ ଜଳରାଶି ଉପରେ ତୁମେ ବେଶ୍ୟାକୁ ଉପବିଷ୍ଟ ଦେଖିବାର ଦେଖିଲ, ସେହି ଜଳରାଶି ବିଭିନ୍ନ ବଂଶ, ଜନତା, ଜାତି ଓ ଭାଷାବାଦୀ ଲୋକଙ୍କୁ ବୁଝାଏ। ସେହି ହେତୁ ସେହି ଜଳରାଶି ଯାହା ଉପରେ ଏହି ନାରୀ ଜଣଙ୍କ ବସିଅଛି ଉପରେ ଅଧିକାର ରଖିଛି, ସେ ତ ରାଷ୍ଟ୍ରଗୁଡ଼ାକ ଉପରେ, ଜାତିମାନଙ୍କ ଉପରେ, ଲୋକ ସମୂହଙ୍କ ଉପରେ, ପୁଣି ବିଭିନ୍ନ ଭାଷାବାଦୀମାନଙ୍କ ଉପରେ ଆପଣାର ଅଧିକାରକୁ ରଖିଅଛି। ଜଣେ ଏକ ନାରୀ, ଜଣେ ଘୃଣ୍ୟ ନାରୀ, ସେ ଏହିସବୁ ଉପରେ ଆପଣଙ୍କ ଅଧିକାରକୁ ଜମାଇ ରଖିଅଛି। ସୁତରାଂ କେହି ଜଣେ ନାରୀ ଯଦି ଘୃଣ୍ୟା ଅଟନ୍ତି, ତତ୍ପରେ କେହି ଜଣେ ନାରୀ ପ୍ରକୃତିକ ରୂପେ କେପରି ଧରଣର ହୋଇ ପରିଚିତ ଥିଲେ, ଜଣେ ନାରୀଙ୍କର ପ୍ରକୃତିକୁ ସେପରି ଧରଣର ବୋଲି ପରିଚିତ କରାଇଥିଲା, ତେବେ ସେପରି ଆଚରଣ ବିଶିଷ୍ଟ ନାରୀ ଜଣକ ଆପଣଙ୍କ ସ୍ୱାମୀଙ୍କ ପ୍ରତି ଯେ ଅବିଶ୍ୱସ୍ତା ଥିଲେ ସେ ବିଷୟ ପୁଅମାନେ ଜାଣିଯିବା, ତାହିଁ ସେ ଯେ ଅଟେ ତଦ୍ରୂପ ପରିଚିତ ହେବ। ତତ୍ପରେ ଜଣେ ଏକ ବ୍ୟକ୍ତିଙ୍କ ପ୍ରତି ସେ ଯେ ବିଶ୍ୱସ୍ତ ଅଟେ ସେପରି ଧରଣର ଧୋଖାଘଡ଼ିକୁ ସେ ପରିଚିତ କରାଇବ, ତଥାପି ତାହା ପ୍ରତି ଅବିଶ୍ୱସ୍ତ ହୋଇ ଜୀବନଯାପନ କରିବ, ତାହା ସତ୍ୟ କଥା ଅଟେ ନା? ଆଚ୍ଛା, ତେବେ ଏହି ଜଣଙ୍କ ଏକ ମଣ୍ଡଳୀ ଅଟେ ଯିଏକି କହିଥାଏ ଯେ ଖ୍ରୀଷ୍ଟ ତାର ସ୍ୱାମୀ ଅଟନ୍ତି, ପୁଣି ତାର ଧର୍ମ ସିଦ୍ଧାନ୍ତ ତାଙ୍କ ଶିକ୍ଷାର ବିପରୀତ ଅଟେ। ସେ ଜଣେ ବେଶ୍ୟା ଅଟେ, ଆଉ ସେ ତ ଜାତି ସମୂହକୁ, ପୁଣି ବିଭିନ୍ନ ବଂଶକୁ, ପୁଣି ସକଳ ରାଷ୍ଟ୍ରକୁ ଆପଣଙ୍କ ଅଧୀନରେ ରଖିଅଛି, ସେ ଏହିସବୁ ଉପରେ ଅଧିକାର ରଖିଅଛି। ଏଠାକୁ ଆସ, ପୁଣି ମୁଁ ତାର ଦଣ୍ଡ ତୁମକୁ ଦେଖାଇବି। ଆଉ ଆମ୍ଭେମାନେ ପଟ୍ଟଛବିଟିକୁ ହାସଲ କରିଲୁ, ଯାହା ସହିତ ପୃଥିବୀର ରାଜାମାନେ ବ୍ୟଭିଚାର କରିଅଛନ୍ତି ଓ ପୃଥିବୀ ନିବାସୀମାନେ ଯାହାର ବ୍ୟଭିଚାର ରୂପ ମଦିରାରେ ମତ୍ତ ହୋଇଅଛନ୍ତି। ବ୍ୟଭିଚାର କହିଲେ କ'ଣ ବୁଝାଏ? ଅପବିତ୍ରତା, ଅପବିତ୍ର ହେବା, ଏହା ହିଁ ବ୍ୟଭିଚାର। ସେ ଏକ ବେଶ୍ୟା ଅଟେ, ଆପଣଙ୍କ ସମ୍ବନ୍ଧରେ ସେ ଅପବିତ୍ର ଅଟେ। ତତ୍ପରେ ଜଗତର ସମସ୍ତ ଜାତି, ରାଜାଗଣ, ତତ୍ପରେ ସକଳ ରାଷ୍ଟ୍ରର ମହାନ ବ୍ୟକ୍ତିଗଣ, ପୁଣି ଜାତି ସମୂହ ତା ସହିତ ବ୍ୟଭିଚାର କର୍ମ କରିଅଛନ୍ତି, ତାହାର ଦୁଷ୍ଚରିତ୍ରର ଭାଗିଦାର ହୋଇଅଛନ୍ତି। ଏହା ଯେ କେଉଁ ସ୍ଥାନରେ ଥାଇ ପରିଚୟକୁ ଆସୁଅଛି ସେ କଥାକୁ ଆପଣମାନେ ଦେଖନ୍ତି ନାହିଁ କି? ବୁଝନ୍ତି ତ? ଏହାକୁ ଲେଖିଥିବା କାରଣରୁ ମୁଁ ଆଦୌ ଦାୟୀ ନୁହେଁ, କିନ୍ତୁ ଯଦି ମୁଁ ଏ କଥାକୁ ଶିକ୍ଷା ନ ଦିଏ ତେବେ ମୁଁ ଏଥିପାଇଁ ଦାୟୀ ଅଟେ। ଆରେ ବା ଚମତ୍କାର, ଏତେବେଳେ ମଣ୍ଡଳୀ ସମ୍ବନ୍ଧରେ ଆମମାନେ କଥାବାର୍ତ୍ତା କରୁଅଛୁ। ଆମ୍ଭେମାନେ ଅଧିକ କିଛି ଆଗକୁ ବଢୁଥିବା ସମୟରେ ଆପଣମାନେ ଯଦି ଧ୍ୟାନ ଲଗାଇବେ ସେଥିରେ ସେ ମୋତେ ଆତ୍ମାରେ ପ୍ରାନ୍ତର ମଧ୍ୟକୁ ଘେନି ଯାଆନ୍ତେ। ମୁଁ ଜଣେ ସ୍ତ୍ରୀ ଲୋକକୁ ଗୋଟିଏ ଲୋହିତ ବର୍ଣ୍ଣ ପଶୁ ଉପରେ ବସିଥିବା ଦେଖିଲି। ଆମମାନେ ଅଗ୍ରସର କରିବା ସମୟରେ ଆସନ୍ତୁ ଆମମାନେ ଏହିସବୁ ସାଙ୍କେତିକ ବିଷୟକୁ ହାସଲ କରିବା। ଆଉ ଲୋହିତ ବର୍ଣ୍ଣ ଏହା ଲାଲ ରଙ୍ଗ ଅଟେ। ଏକ ପକ୍ଷରେ ଲାଲ ରଙ୍ଗ ଏହା ଏକ ଉତ୍ତମ ରଙ୍ଗ ଅଟେ, ତତ୍ପରେ ଅନ୍ୟ ଅର୍ଥରେ ଲାଲ ରଙ୍ଗ ଏହା ଏକ ଦୁର୍ନାମ ସୂଚକ ରଙ୍ଗ ଅଟେ। ଲାଲ ରଙ୍ଗର ବତୀ ଏହା ତ ବିପଦ ସୂଚକ ବତୀ ଅଟେ, ଏହା ଏକ ଲୋହିତ ବର୍ଣ୍ଣର ରଙ୍ଗ ଅଟେ। ସେ ଲୋହିତ ବର୍ଣ୍ଣର ପଶୁ ଉପରେ ଆସିତ ଥିଲା ଲାଲ ରଙ୍ଗରେ ଭୂଷିତା ଏକ ବେଶ୍ୟା, ପୁଣି ଏକ ପଶୁ ଉପରେ ବସିଥିଲା। ବାଇବଲରେ ପଶୁ ଶବ୍ଦଟି ଏହା ଶକ୍ତିର ସୂଚକ ଅଟେ। ଯଦି ଆପଣମାନେ ଏଠାରେ ସ୍ଥିତ କେତେକ ସେବକଙ୍କୁ ଲକ୍ଷ୍ୟ କରନ୍ତି ତେବେ ସେମାନେ ଏହାକୁ ସଠିକ୍ ବୋଲି ମାନ୍ୟତା ଦେଇ ଆପଣମାନଙ୍କ ମୁଣ୍ଡ ହଲାଉଥିବା ଦେଖିବେ। ଯଦି ସେମାନେ ବାଇବଲର ଶିକ୍ଷକ ଅଟନ୍ତି, ଏକ ପଶୁ ଏହାର ଅର୍ଥ ଶକ୍ତି ଅଟେ। ଏହିସବୁ ପଶୁଙ୍କୁ ଯାହା ବାଇବଲ ମଧ୍ୟ ରହିଛି ଏମାନେ ପ୍ରକାଶିତ ବାକ୍ୟ 13 ଅଧ୍ୟାୟରେ ପୁଣି ଦାନିଏଲଙ୍କ ପୁସ୍ତକରେ ବର୍ଣ୍ଣିତ ଅଟନ୍ତି। ଯେଉଁମାନେ ବାହାରି ଆସିଥିଲେ ଜଳରୁ, ସମୁଦ୍ର ମଧ୍ୟରୁ ବାହାରିଥିଲେ, ପଶୁଗୁଡ଼ିକ ସାମର୍ଥ୍ୟ ଗୁଡ଼ାକ ଜନସମୂହଙ୍କ ମଧ୍ୟରୁ ବାହାରି ଆସୁଛନ୍ତି। ତଥାପି ଆପଣମାନେ ଧ୍ୟାନ ଦେଇଥିଲେ କି ପ୍ରକାଶିତ ବାକ୍ୟର 13 ଅଧ୍ୟାୟରେ ଯୁକ୍ତରାଷ୍ଟ୍ରଟି ଯେତେବେଳେ ବାହାରି ଆସିଲା, ବାଇବଲ ମଧ୍ୟରେ ଏହା କେବଳ ଏକମାତ୍ର ପଶୁ ଅଟେ ଯାହାକି ବାହାରି ଆସିଥିଲା, ଯାହାକି ଜଳ ମଧ୍ୟରୁ ଆଦୌ ବାହାରି ନଥିଲା। କାରଣ ବାଇବଲ ପ୍ରକାଶ କରି କହେ ଯେ ଏହା ଭୂମି ମଧ୍ୟରୁ ଉଠି ଆସିଥିଲା। ଯେଉଁ ସ୍ଥାନରେ କୌଣସି ଜନବସତି ନଥିଲା, କେହି ଜନତା ନଥିଲେ, ତାହା ତ ଏହି ନୂତନ ସାମ୍ରାଜ୍ୟରେ ଥିଲା। ପୁଣି ଏହା ଏକ ମେଷ ରୂପେ ଦେଖିବାକୁ ମିଳିଥିଲା, ମାତ୍ର କ୍ଷଣଭର ଉତ୍ତାରେ ଏହା ସର୍ପ ପରି କଥା କହିବାରେ ଲାଗିଲା। ତାହା ହିଁ ଏହି ରାଷ୍ଟ୍ର ଥିଲା। ଏହାକୁ ଏତାଦୃଶ ଘଟିବାର ହିଁ ଥିଲା। ଏକଦା ସେମାନେ ଏକ ବଡ଼ ଧରଣର ଭୁଲକୁ କରିବେ, ତତ୍ପରେ ଏକ ତ୍ରୁଟିପୂର୍ଣ୍ଣ ବ୍ୟକ୍ତିଙ୍କୁ ଚୟନ କରିବେ। ସେମାନେ ଜଣେକ ଜୋସେଫଙ୍କୁ ଉତ୍ଥାପନ କରାଇବେ, କିମ୍ବା ଜଣେକ ଫାରଙ୍କୁ ଉଦୟ କରାଇବେ, ଯିଏକି ଜୋସେଫଙ୍କୁ ଆଦୌ ଚିହ୍ନନ୍ତି ନାହିଁ। ସେମାନେ ଏହାକୁ ବହୁ ପୂର୍ବେ ଚେଷ୍ଟା କରି ସାରିଥିଲେ। ତତ୍ପରେ ଏହି ସମୟରେ ସେମାନେ ଯଦି ବିଫଳ ହେବେ, ତେବେ ସେମାନେ ଏହି ପ୍ରୟାସଟିକୁ ଆଉ ଥରେ କରିବେ। ପରିଶେଷରେ ଏହା ହିଁ ପରିଚୟକୁ ଆସିବ। ବାଇବଲ ଏହିପରି ଭାବରେ କହିଥାଏ, ମୁଁ ଜଣେ ରାଜନୀତିଜ୍ଞ ଆଦୌ ନୁହେଁ, ଏମାନଙ୍କ ମଧ୍ୟରୁ ଉଭୟ ପକ୍ଷଟି ଅତି କପଟାଚାରୀ ଅଟନ୍ତି। ମୁଁ ତ ମୋର ମତକୁ ପ୍ରଭୁ ଯୀଶୁଙ୍କ ପରେ ପ୍ରଦାନ କରୁଅଛି। ସେହି ତ କେବଳ ଜଣେ ମାତ୍ର ଅଟନ୍ତି ଯାହାଙ୍କଠାରେ ମୁଁ ଆଗ୍ରହୀ ଅଟେ। ତଥାପି ମୁଁ ଆପଣମାନଙ୍କୁ କହେ, ଆପଣମାନେ ନିଜ ନିଜର ଦୃଷ୍ଟିଭଙ୍ଗୀକୁ ଏତେବେଳେ ପରିଷ୍କାର କରି ପକାଇବାଟା ହିଁ ଉତ୍ତମ ଅଟେ। ଆପଣମାନେ ନିଜ ନିଜର ସନ୍ତାନମାନଙ୍କ ସପକ୍ଷରେ ଯେ କୌଣସି ସତର୍କତାକୁ ଅଭିଳାଷ କରିଥାନ୍ତି, ତେଣୁକରି ନିଜ ନିଜର ଦୃଷ୍ଟିଭଙ୍ଗୀକୁ ନିର୍ମଳ ରଖନ୍ତୁ। ଏହା ଯେ କେତେ ଅଧିକ ନିକଟବର୍ତ୍ତୀ ସେ କଥାକୁ ମୁଁ ଆଦୌ ଜାଣେ ନାହିଁ, ତେଣୁ ପ୍ରାର୍ଥନା କରନ୍ତୁ।
ଭଲ କଥା ହାସଲ କରୁଅଛନ୍ତି, ଧ୍ୟାନ ଦିଅନ୍ତୁ।
ସେଥିରେ ସେ ମୋତେ ଆତ୍ମାରେ ପ୍ରାନ୍ତର ମଧ୍ୟକୁ ଘେନି ଯାଆନ୍ତେ। ମୁଁ ଜଣେ ସ୍ତ୍ରୀ ଲୋକକୁ ମଣ୍ଡଳୀକୁ ଗୋଟିଏ ଲୋହିତ ବର୍ଣ୍ଣ ପଶୁ ଉପରେ ବସିଥିବାର ଦେଖିଲି। ସେହି ପଶୁର ସର୍ବାଙ୍ଗ ଈଶ୍ୱର ନିନ୍ଦା ସୂଚକ ନାମରେ ପରିପୂର୍ଣ୍ଣ, ଆଉ ତାହାର ସପ୍ତମସ୍ତକ ଓ ଦଶ ଶୃଙ୍ଗ। ସପ୍ତମସ୍ତକ, ଠିକ ଏହି ସ୍ଥାନରେ ଏହାକୁ କୁହାଗଲା। ସପ୍ତମସ୍ତକ ଯାହାକି ଏହି ପଶୁଠାରେ ଥିଲା, ସେଗୁଡାକ ସେହି ସପ୍ତ ପାହାଡ ଅଟେ ଯାହା ଉପରେ ସହରଟି ଅବସ୍ଥାନ କରିଅଛି। ସୁତରାଂ କେଉଁ ସହରଟି ସପ୍ତ ପାହାଡ ଉପରେ ଅବସ୍ଥିତ ଅଟେ? ରୋମ ନଗରୀଟି। ପ୍ରକୃତରେ ତାହା ହିଁ ସେପରି ଏକ ନଗରୀ ଯାହାକି ସପ୍ତ ପାହାଡ ଉପରେ ଅବସ୍ଥିତ ଅଟେ। ତାହା ଏକ ମଣ୍ଡଳୀ, ଏକ ସ୍ତ୍ରୀ ଲୋକ, ଏକ ବେଶ୍ୟା ଅଟେ, ଯିଏକି ସମସ୍ତ ବିଶ୍ୱକୁ ନିଜର ସକଳ ସାମର୍ଥ୍ୟରେ ଅଧିକାର କରି ରଖିବ। ଯେହେତୁ ଖଣ୍ଡେ ସମ୍ବାଦପତ୍ରକୁ ସ୍ପଷ୍ଟ ରୂପେ ପାଠ କଲା ପରି ଏହା ଅଟେ, ବୁଝନ୍ତି ତ?
ନିଶ୍ଚିତ।
ଦେଖନ୍ତୁ, ସ୍ତ୍ରୀ ଲୋକଟି ବାଇଗଣିଆ ଓ ଲୋହିତ ବର୍ଣ୍ଣ ବସ୍ତ୍ର ପରିହିତା। ଏହି ସ୍ତ୍ରୀ ଲୋକଟି ମଣ୍ଡଳୀଟି ଧନବାନ ଅଟେ, ପୁଣି ସୁବର୍ଣ୍ଣ ବହୁମୂଲ୍ୟ ମଣି ଓ ମୁକ୍ତାରେ ଭସିତ। ମୋତେ କହନ୍ତୁ ଦେଖି, କେଉଁ ସ୍ଥାନରେ ଏମାନଙ୍କ ମଧ୍ୟରୁ କେହି ଜଣେ କଦାପି ଆୟକର ପ୍ରଦାନ କରିଛନ୍ତି? ଯେ କୌଣସି ଦ୍ରବ୍ୟ ପାଇଁ ଏମାନଙ୍କ ମଧ୍ୟରୁ କେହି ଜଣେ କଦାପି ଯେ କର ଦେଇଛନ୍ତି, ସେ କଥାଟି ମୋତେ କହନ୍ତୁ। ଯେ କୌଣସି କାର୍ଯ୍ୟକୁ ସେମାନେ କରିବାକୁ ଚାହାନ୍ତି, ସର୍ବଦା ସେମାନେ ସ୍ୱତନ୍ତ୍ର ଅଟନ୍ତି। ତଥାପି ଏଗୁଡ଼ାକ ମଧ୍ୟରେ ପରମେଶ୍ୱର ଆପଣାର ସନ୍ତାନଗଣକୁ ହାସଲ କରିଛନ୍ତି, ନିଶ୍ଚିତ ରୂପେ ଲାଭ କରିଛନ୍ତି। ଠିକ ଏକ ପ୍ରକାର ବିଷୟ, ପାତ୍ରଟିଏ କେତେଲିକୁ କଳା ବୋଲି ଆଦୌ କହିପାରେ ନା। ଏକାଧିକ ଥର ପ୍ରୋଟେଷ୍ଟାଣ୍ଟ ଗଣ କହନ୍ତି, ଆଚ୍ଛା ତେବେ କ୍ୟାଥୋଲିକ ଗଣ ସେମାନେ ତ ଏହାକୁ ତାହାକୁ ପୁଣି ଅନ୍ୟ ତାକୁ ହତାହତ କରିଥିଲେ। ଜୋସେଫ ସ୍ମିଥକୁ କିଏ ଘାତ କଲା? ମୁଁ ତାଙ୍କ ସହିତ ସହମତ ପ୍ରକାଶ କରେ ନା, ତଥାପି ଆପଣଙ୍କର ଶିକ୍ଷାର ସମ୍ବନ୍ଧରେ ସେ ତ ସେତିକିଟା ଅଧିକାର ଅଧିକାରୀ ଥିଲେ, ଯେପରିକି ମୁଁ ନିଜର ଶିକ୍ଷା ପାଇଁ ଏହି ଆମେରିକାର ଭୂମିରେ ଅଧିକାର ରଖିଅଛି। ଆଉ ମେଥଡିଷ୍ଟ ମଣ୍ଡଳୀଟି ଜୋସେଫ ସ୍ମିଥଙ୍କୁ ହତ୍ୟା କରିଥିଲା। ଆପଣମାନେ ସଲ୍ଟ ଲେକ୍ ସିଟିକୁ ଯେତେବେଳେ ଆସି ପହଞ୍ଚିଥିଲେ, ଏକ ବିରାଟ ଚିହ୍ନ ଠିକ ସେହି ସମୟରେ ଉଭରି ଆସିଥିଲା। ଆପଣମାନେ ମେଥଡିଷ୍ଟ ଦଳ ମର୍ମନ କ୍ରିକେଟ ପ୍ଲେୟାରକୁ ଲକ୍ଷ୍ୟ କରନ୍ତି, ସତ୍ୟ କଥା। ମେଥଡିଷ୍ଟ ମଣ୍ଡଳୀ ଜୋସେଫ ସ୍ମିଥଙ୍କୁ ଗୁଳି କରି ହତ୍ୟା କରିଥିଲା। ସେହି ପ୍ରୋଟେଷ୍ଟାଣ୍ଟ ଦଳ ଅଟନ୍ତି, ତେଣୁ କ୍ୟାଥୋଲିକ ପଛରେ ଆଦୌ ଚିତ୍କାର କରି ପଡ଼ନ୍ତୁ ନାହିଁ, ଧ୍ୟାନ ଦିଅନ୍ତୁ। କିଛି କ୍ଷଣ ପାଇଁ ଧ୍ୟାନ ଦିଅନ୍ତୁ, ବାଇବଲ ମଧ୍ୟ ସେହି ସମାନ୍ତର କଥା କହିଥାଏ। ସୁବର୍ଣ୍ଣ ବହୁମୂଲ୍ୟ ମଣି ଓ ମୁକ୍ତାରେ ଭୂଷିତା, ତାହାର ହସ୍ତରେ ଗୋଟିଏ ସୁବର୍ଣ୍ଣ ପାତ୍ର, ତାହା ଘୃଣ୍ୟ ପଦାର୍ଥ ଓ ତାହାର ଦେବୀଚାର୍ପ ଅଶୁଚି କର୍ମରେ ପରିପୂର୍ଣ୍ଣ, ତାହାର ସକଳ ଧର୍ମ ଶିକ୍ଷାରେ ପରିପୂର୍ଣ୍ଣ, ଯାହାକୁ ସେ ପ୍ରଦାନ କରୁଥିଲା, ତହିଁରୁ ଜଗତର ରାଜାଗଣ ପାଳନ କରୁଥିଲେ। କେହି ଜଣେ ବ୍ୟକ୍ତି ତାହାକୁ ବିଶ୍ୱାସ କରିପାରିଥିଲେ? ଭାଇ ଜାଗରସନଙ୍କର ସୃଷ୍ଟିକର ଔଷଧକୁ ବିଶ୍ୱାସ କରିପାରିଥିଲେ?
ଅର୍ଥାତ୍ ଆପଣ ଏପରି ଜଣେ ନାରୀଙ୍କ ଉପରେ ଜଳ ସିଞ୍ଚି ଦେଇ ପାରନ୍ତି ଯିଏକି ସେହି ଜଣେ ପୁରୁଷ ବ୍ୟକ୍ତିଙ୍କୁ 40 ବର୍ଷ ପୂର୍ବେ ବିବାହ କରିଛନ୍ତି, ପୁଣି ତାଙ୍କର ପଞ୍ଜାଏ ପିଲାଛୁଆ ମଧ୍ୟ ଥିଲେ, ଆଉ ତାଙ୍କୁ ଏକ କୁମାରୀ କନ୍ୟାର ପଦ ଦେଲେ, ପରିବର୍ତ୍ତନ କରିପକାନ୍ତି, ପୁଣି ସେହି ରାତ୍ରି ପାଇଁ ତାହାକୁ ଆପଣାର ବିବାହ ସଜ୍ଜାକୁ ତାଙ୍କର ସ୍ୱାମୀଙ୍କ ସହିତ ପୁରସ୍କୃତ ମିଳନ କରାନ୍ତି। କେହି ଜଣେ ବ୍ୟକ୍ତି ଯିଏକି ଏ କଥାକୁ ବିଶ୍ୱାସ କରିପାରିଥାନ୍ତି ଯେ ସେହି ପବିତ୍ର ଦଳ ସେପରି ଧର କାର୍ଯ୍ୟ କରିବ ବୋଲି, ସେ ତ ଯେକୌଣସି କଥାକୁ ଅବଶ୍ୟ ବିଶ୍ୱାସ କରିବ, ତାହା ହିଁ ସତ୍ୟ କଥା ଅଟେ। ତଥାପି ଜଗତର ରାଜାଗଣ ସେପରି ଧରଣର ସକଳ କାର୍ଯ୍ୟକୁ କରିଥାନ୍ତି, ଏହା ସେହିପରି କର୍ମ ସେମାନେ ବାସ କରିପାରନ୍ତି, ପୁଣି ଶାନ୍ତିପୂର୍ଣ୍ଣ ସହବାସକୁ ଅନୁଭବ କରନ୍ତି। ଆପଣମାନଙ୍କ ହୃଦୟ ମଧ୍ୟରେ ଆପଣମାନେ ଜାଣନ୍ତି ଯେ ଆପଣମାନେ ଦୁର୍ଗନ୍ଧମୟ ଅଟନ୍ତି। ଆପଣମାନଙ୍କୁ ଶୁଦ୍ଧ ମତେ ପରିଷ୍କାର କରିବା ପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ରକ୍ତ ଦରକାର ପଡ଼ିଥାଏ। ମାତ୍ର ଲକ୍ଷ୍ୟ କରନ୍ତୁ, ସେ ସର୍ବପ୍ରଥମ ସାଂଗଠନିକ ମଣ୍ଡଳୀ ଅଟେ। ଏହା ବିଷୟରେ ବାଇବଲ ସେପରି ବ୍ୟକ୍ତ କରି କହିଥାଏ, ତାହାର କପାଳରେ ଏହି ନିଗୁଣ ଭାବଯୁକ୍ତ ନାମ ଲିଖିତ ଥିଲା, ମହାନଗରୀ ବାବିଲ ଦେଶ୍ୟମାନଙ୍କର ଓ ପୃଥିବୀର ସମସ୍ତ ଶୂନ୍ୟ ବସ୍ତୁର ଜନନୀ। ଏତେବେଳେ ଧ୍ୟାନ ଦିଅନ୍ତୁ, ଆମମାନେ ସମସ୍ତେ ଏହା ସହିତ ସହମତ ପ୍ରକାଶ କରିବୁ। ତତ୍ପରେ ରୋମିଓ ମାନଙ୍କର ନିଜସ୍ୱ ପୁସ୍ତକ ଗୁଡିକ, କ୍ୟାଥୋଲିକ ମାନଙ୍କର ଆପଣମାନଙ୍କ ପୁସ୍ତକ ଗୁଡିକ ଏଥିରେ ଏକମତ ହୁଅନ୍ତି ଯେ ତାହା ରୋମିଓ ମଣ୍ଡଳୀଟି ଅଟେ, ସେମାନଙ୍କ ନିଜସ୍ୱ ପୁସ୍ତକ, ଏହା ସହିତ ଏକମତ ହୁଏ। ମୁଁ ସେହି ପୁସ୍ତକଟିକୁ ହାସଲ କରିଅଛି ଯାହାକି ଆମ୍ଭମାନଙ୍କ ବିଶ୍ୱାସର ସକଳ ପ୍ରକାରର ସତ୍ୟତା ବୋଲି ପରିଚିତ ଅଟେ। କେବଳ ଜଣେ ପୁରୋହିତଙ୍କ ପାଖରେ ତାହା ରହିଥାଏ। କେହି ଜଣେ କ୍ୟାଥୋଲିକ ମୋର ସହଭାଗିତାରେ ପରିବର୍ତ୍ତନ ହୋଇଥିଲେ, ଯାହାଙ୍କର ପୁତ୍ର ଜଣେ ଧର୍ମଯାଜକ ଥିଲେ, ଆଉ ପୁସ୍ତକଟିକୁ ସେ ମୋତେ ଦେଇଥିଲେ। ତତ୍ପରେ ଆରାଧନାଳୟରେ ସେମାନଙ୍କ ସହିତ କଥାବାର୍ତ୍ତା କରିଥିଲେ, ଏହାକୁ ମାଗିବା ପାଇଁ ଆସିଥିଲେ, ମାତ୍ର ସେ ଯେ ଏହାକୁ ନିଅନ୍ତୁ ସେଥିପାଇଁ ମୁଁ ଆଦୌ ଆଗ୍ରହ ଦେଖାଇ ନଥିଲି। ପ୍ରମାଣ ନିମନ୍ତେ ମୁଁ ଏହାକୁ ପାଖରେ ରଖିଥିଲି। ମୁଁ ଯେ କାହା ବିଷୟରେ କଥାବାର୍ତ୍ତା କରୁଥିଲି ସେ କଥାକୁ ଜାଣିବା ପାଇଁ ଚାହିଁଥିଲି, ଆଉ ମୁଁ ଯାହା କିଛି ବିଷୟକୁ କହିଥାଏ ସେ କଥାକୁ ମୁଁ ନିଶ୍ଚିତ ରୂପେ ବୁଝିବା ଉଚିତ। ଏହା ପାଇଁ ପରମେଶ୍ୱର ମୋତେ ଉତ୍ତରଦାୟୀ କରିବାକୁ ଯାଉଅଛନ୍ତି। ଆଉ ମନେ ରଖିଥାନ୍ତୁ, ସେ ଭେଦଯୁକ୍ତ ବାବିଲ ବୋଲି ପରିଚିତ ଥିଲା, ଆଉ ତାହା ଯେ କ୍ୟାଥୋଲିକ ମଣ୍ଡଳୀଟି ଅଟେ ସେ କଥାଟି ଆମମାନଙ୍କୁ ଜଣା। କିନ୍ତୁ ଧ୍ୟାନ ଦିଅନ୍ତୁ, ସେ ପୁଣି ବେଶ୍ୟମାନଙ୍କର ଜନନୀ ଅଟେ। ବେଶ୍ୟା କହିଲେ କାହାକୁ ବୁଝାଏ? ବ୍ୟଭିଚାରିଣୀ, ତାହା ତ ସେହି ସମାନ ଧରଣର ଅର୍ଥ ପ୍ରକାଶ କରେ। ଆଉ ଏହି ସବୁ ସଂଗଠନ କେଉଁଠାରୁ ଆଗତ ହେଲେ? ସେମାନଙ୍କର ଜନନୀଟି ସେହି ସ୍ଥାନ ଅବସ୍ଥିତ, ପ୍ରାରମ୍ଭିକ ସମୟରୁ ସେମାନେ ତାହା ହିଁ ଅଟନ୍ତି। ତତ୍ପରେ ଆପଣମାନେ କହିଥାନ୍ତି ତାହା ତ ଖ୍ରୀଷ୍ଟିଆନୀର ପରିଚୟ ଅଟେ, ସେ କଥାଟି ନିରାଟ ସତ୍ୟ କଥା। ସୁତରାଂ ତାହା ଯଦି ଖ୍ରୀଷ୍ଟିଆନୀ ଜଣକ ହୋଇଥାଏ, ତେବେ ଆମ୍ଭମାନଙ୍କ ମଧ୍ୟରେ ପରିଚିତ ଥିବା ସଂଗଠନ ଗୁଡାକ ସମ୍ପର୍କରେ ଧାରଣାଟା କଣ ଅଟେ? ଠିକ ବେଶ୍ୟା ପୁଣି ବ୍ୟଭିଚାରିଣୀ ପରି ସମାନ ଆତ୍ମବିଶିଷ୍ଟ ଅଟନ୍ତି। ବେଶ୍ୟା କିଛି କରୁଅଛନ୍ତି, ବ୍ୟଭିଚାର କର୍ମ କରୁଅଛନ୍ତି, ମନୁଷ୍ୟମାନଙ୍କର ବିଚାର ବୁଦ୍ଧି ପୁଣି ବୁଦ୍ଧିଜ୍ଞାନର ଚାତୁରୀ ଯୋଗୁଁ ଭ୍ରାନ୍ତିଜନକ ଶିକ୍ଷା ଗୁଡିକୁ ଗ୍ରହଣ କରି ନେଉଅଛନ୍ତି। ଯେପରିକି ବାଇବଲ କହିଥିଲା, ମନୁଷ୍ୟମାନଙ୍କର ବିଧି ଗୁଡିକୁ ଧର୍ମଶାସ୍ତ୍ରର ଉପଦେଶବାଣୀ ବୋଲି ଶିକ୍ଷା ଦେଉଅଛନ୍ତି। ଆଜିକାଲି ମଣ୍ଡଳୀ ବୋଲି ପରିଚିତ ଥିବା ବିଷୟଟି ତାହା ହିଁ ଅଟେ, ଯାହାକି ଈଶ୍ୱରଙ୍କ ରାଜ୍ୟର ବିରୋଧୀ ଅଟେ। ଠିକ ପୁରାତନ ନିୟମର ଘଟଣା ପରି ଇସ୍ରାଏଲ ଏକ ମଣ୍ଡଳୀ ରୂପେ ପରିଚିତ ହେବା ପୂର୍ବେ ଏହି ଗୋଷ୍ଠୀ ପରେ ପରମେଶ୍ୱର ରାଜା ହୋଇ ପରିଚିତ ହେବାକୁ ଚାହିଁଥିଲେ, ଆଉ ସେ ରାଜା ଥିଲେ। ଯଦ୍ୟପି ସାମୁଏଲ ନାମଧାରୀ ଜଣେ ଭବିଷ୍ୟତ ବକ୍ତାଙ୍କୁ ସେମାନେ ଲାଭ କରିଥିଲେ, ଯିଏକି ସୁପୁରୁଷ ଥିଲେ, ଆଉ ସେ ବିଷୟ ସମ୍ବନ୍ଧରେ ସେ ଏମାନଙ୍କୁ ଯେତେବେଳେ କହିଥିଲେ ଯଦି ସେମାନେ ଜଣେ ରାଜାଙ୍କୁ ଆବଶ୍ୟକ କରିଥିଲେ, ତେବେ ଅନ୍ୟାନ୍ୟ ସକଳ ରାଜ୍ୟ ପରି ସେମାନେ ହେବାକୁ ଚାହିଁଥିଲେ, ସେମାନେ ପଲେଷ୍ଟିମାନଙ୍କ ପରି ହେବାକୁ ଚାହିଁଥିଲେ। ପ୍ରୋଟେଷ୍ଟାଣ୍ଟ ଲୋକମାନଙ୍କ ମଧ୍ୟରେ ତାହା ହିଁ ଯାହାକି ଦେଖିବାକୁ ମିଳୁଅଛି। ସେମାନେ ତ କଦାପି ଏକଲା ହୋଇ ତୁ ଚରିତ୍ର ରହିବାକୁ କଦାପି ପସନ୍ଦ କରିବେ ନାହିଁ। ସେମାନେ ତ କେବଳ 40 ବର୍ଷ ପୂର୍ବେ ସେହି ଦୂରବର୍ତ୍ତୀ ସ୍ଥାନରେ ପବିତ୍ର ଆତ୍ମା ସେମାନଙ୍କ ଉପରେ ଯେତେବେଳେ ଅବତରଣ କରିଥିଲେ, ଆଉ ସାମର୍ଥ୍ୟ ଯେତେବେଳେ ଧରାଯିବାରେ ଲାଗିଲେ, ଆଉ ସେମାନେ ନାଚିବାକୁ ପୁଣି ଚିତ୍କାର କରିବାକୁ ଆରମ୍ଭ କଲେ, ପୁଣି ବିଭିନ୍ନ ପରିଭାଷାରେ କଥାବାର୍ତ୍ତା କରିବାକୁ ଲାଗିଲେ, ତଥାପି ସେମାନେ ଏହାକୁ ପୃଥକ କରି ରଖିବାକୁ ଚାହିଁଲେ ନାହିଁ, ଏମାନେ ଏହାକୁ ସଂଗଠିତ କରି ପକାଇଲେ। ତତ୍ପରେ ତନ୍ମଧ୍ୟରୁ ଅନ୍ୟ ଏକ ସଂଗଠନ ବାହାରି ଆସିଲା, ଆଉ ସେମାନେ ଏହାକୁ ସାଧାରଣ ପରିଷଦ ପାଇଁ ନାମିତ କଲେ। ତତ୍ପରେ ଅନ୍ୟ ଏକ ସମୁଦାୟ ବାହାରି ଆସିଲା, ଯୀଶୁ ଖ୍ରୀଷ୍ଟଙ୍କ ନାମ ଧାରଣ କରି କିଛିଟା ଆଲୋକକୁ ହାସଲ କରି ଆସିଲା, ଆଉ ସେମାନେ ଏହାକୁ ନୂତନ ଆଇଗଣ ବୋଲି ପରିଚିତ କରାଇଲେ, ଆଉ ଏହାଙ୍କୁ ତଡ଼ିଦେଲେ। ତତ୍ପରେ ସେମାନେ ଆପଣମାନଙ୍କୁ ପିଏ ଅଫ୍ ଜେସି ନାମରେ ପରିଚିତ କରାଇ ଆପଣମାନଙ୍କ ପାଇଁ ଅନ୍ୟ ଏକ ସଂଗଠନ ପ୍ରସ୍ତୁତ କଲେ, ଅର୍ଥାତ୍ ଯୀଶୁ ଖ୍ରୀଷ୍ଟଙ୍କର ପେଣ୍ଟିକୋଷ୍ଟାଲ ଆସେମ୍ବ୍ଲି କହି ପରିଚିତ କରାଇଲେ। ଏମାନଙ୍କ ମଧ୍ୟରେ ଏକ ଛୋଟକାଟ ମତଭେଦ ଘଟିଲା, ଅର୍ଥାତ୍ ସେ ଯେ ପ୍ରକୃତରେ ଏକ ଶ୍ୱେତ ଅଶ୍ୱ ଉପରେ ବିରାଜିତ ହୋଇ ଆସିବାକୁ ଥିଲେ କିମ୍ବା ସେ ଅନ୍ୟ କି ପ୍ରକାର ଆସୁଅଛନ୍ତି, ଏହାରି ଉପରେ ମତଭେଦ ଉପୁଜିଲା। ତତ୍ପରେ ଏମାନେ ଡବ୍ଲୁଙ୍କର ପିଏ କହି ଅନ୍ୟ ଏକ ସଂଗଠନକୁ, ଅର୍ଥାତ୍ ଜଗତର ଆସେମ୍ବ୍ଲିଜ କହି ଅନ୍ୟ ଏକ ଗୋଷ୍ଠୀକୁ ପ୍ରସ୍ତୁତ କଲେ। ଆରେ ବା ଚମତ୍କାର, ସତରେ ଆଶ୍ଚର୍ଯ୍ୟଜନକ ବିଷୟ। ତତ୍ପରେ ଏହି ଗୋଷ୍ଠୀଟି ପୁଣି ଚର୍ଚ୍ଚ ଅଫ୍ ଗଡ୍ ନାମରେ ପରିଚିତ ହେଲା। ଏହାପରେ ଭଗବାନୀର ବିଷୟବସ୍ତୁ ଦ୍ୱାରା ସେମାନେ ବିଭିନ୍ନ ଜାଗାରେ ବିଭକ୍ତ ହୋଇଗଲେ, ପୁନଃ ସଂଗଠିତ ହେଲେ। ପ୍ରତିଟି ଥର ଆପଣମାନେ ଯେତେବେଳେ ଏହାକୁ କରିଥାନ୍ତି, ଆପଣମାନେ ଈଶ୍ୱରଙ୍କ ଇଚ୍ଛାରୁ ଦୂରେଇ ରହିଥାନ୍ତି। ଏହା ତ ଖ୍ରୀଷ୍ଟିଆନର ଏକ ଆତ୍ମା ଭ୍ରାନ୍ତ ଆତ୍ମା ଅଟେ।
ପରମେଶ୍ୱରଙ୍କ ମଣ୍ଡଳୀଟି ସ୍ୱତନ୍ତ୍ର ଅଟେ। ପରମେଶ୍ୱରଙ୍କ ମଣ୍ଡଳୀଟି କୌଣସି ସୀମାରେଖାରେ ଆବଦ୍ଧ ନୁହେଁ, ଯେହେତୁ ଏକ ସମୁଦ୍ରରୁ ଅନ୍ୟ ଏକ ସମୁଦ୍ର ବୋଧି ଈଶ୍ୱରଙ୍କ ସୀମା ଅଟେ। ଆଉ ପୃଥିବୀର ଅଧସ୍ତ ସକଳ ମନୁଷ୍ୟ ସମାଜ ତାଙ୍କର ଅଧିକାରଭୁକ୍ତ ଅଟନ୍ତି। ସେ ଜଣେ କ୍ୟାଥୋଲିକ, ପ୍ରୋଟେଷ୍ଟାଣ୍ଟ, ପୁଣି ଅନ୍ୟ ଯେକୌଣସି ଗୋଷ୍ଠୀର ହୋଇଥାନ୍ତୁ ନା କାହିଁକି, ପରମେଶ୍ୱର ସେହିମାନଙ୍କୁ ଖୋଜୁଛନ୍ତି ଯେଉଁମାନେ ହୃଦୟରେ ନିର୍ମଳ ଅଟନ୍ତି। ତତ୍ପରେ ତାହାଙ୍କୁ ବିଶ୍ୱାସ କରୁଥିବା ଯୋଗୁଁ ବିଶ୍ୱାସ ଦ୍ୱାରା ଆମମାନେ ମୁକ୍ତି ଲାଭ କରିଅଛୁ, ତାହା ହିଁ ମଣ୍ଡଳୀ ଅଟେ। ତେଣୁ ଆପଣମାନେ ବର୍ତ୍ତମାନ ଲକ୍ଷ୍ୟ କରନ୍ତି ଯେ ମଣ୍ଡଳୀ ଏକ ସଂଗଠନ ଆଦୌ ନୁହେଁ। ସୁତରାଂ ପ୍ରତିଟି ଥର ଆପଣମାନେ ସଂଗଠନଟିଏ ଯେତେବେଳେ ଦେଖନ୍ତି, କେବଳ ଏତିକିଟା କଥାକୁ ମନେ ରଖିଥାନ୍ତୁ, ଏହା ଉପରେ ଖ୍ରୀଷ୍ଟିଆନର ପରିଚୟ ଲିଖିତାକାରରେ ରହିଛି। ଏଠାରେ ଏହି ବାଇବଲ ମଧ୍ୟରେ ତାହାର ପରିଚୟ ରହିଛି। ଏହାକୁ ଯେପରି ସୁସ୍ପଷ୍ଟ ରୂପେ ମୁଁ ପାଠ କରିବାକୁ ଜାଣେ, ଠିକ ସେହି ପ୍ରଭାବରେ ଏହା ଅତି ସୁସ୍ପଷ୍ଟ ଭାବେ ପ୍ରତୀୟମାନ ଅଟେ। ଏଠାରେ ବସିଥିବା ଏକାଧିକ ବନ୍ଧୁଗଣଙ୍କୁ ମୁଁ ହାସଲ କରିଅଛି, ଯେଉଁମାନଙ୍କର ସହଭାଗିତା ସଂଗଠନ ସହିତ ରହିଛି। ଆପଣମାନେ ସମସ୍ତେ ଯେ ଖ୍ରୀଷ୍ଟିଆନ ଅଟନ୍ତି ସେପରି କଥାକୁ ମୁଁ ଆଦୌ କହେ ନାହିଁ। ମୁଁ ଆପଣମାନଙ୍କୁ ସେପରି ନାମ ଧରି ଆଦୌ ଡାକୁ ନାହିଁ। ତଥାପି ଏହି ସବୁର ପଛରେ ତତ୍ପରେ ଏହା ଏପରି ଦେଖିବାକୁ ମିଳେ, ଯେପରିକି ଶୟତାନ ଏହାକୁ ଏପରି ଭାବରେ ଓଲଟ ପାଲଟ କରି ପକାଇଛି, ଯାବତ୍ ଆପଣଙ୍କୁ କୌଣସି ଏକ ସଂସ୍ଥାକୁ ନିହାତି ପକ୍ଷେ ହାସଲ କରିବାକୁ ହିଁ ଅଛି, ଅନ୍ୟଥା ସେମାନେ ଆପଣଙ୍କୁ ସୁସମାଚାର ପ୍ରଚାର କରିବାକୁ ଆଦୌ ସୁଯୋଗ ଦେବେ ନାହିଁ। ତାହା ହିଁ ସେହି ସମାନ ଧରଣର ଆଚରଣ ଅଟେ ଯାହାକୁ ରାଷ୍ଟ୍ରଗୁଡାକ ହାସଲ କରିଛନ୍ତି। ଏକ ରାଷ୍ଟ୍ର ବିନୁ ଆପଣମାନେ ଜଣେ ନାଗରିକ ଆଦୌ ହୋଇପାରନ୍ତି ନାହିଁ। ଯେକୌଣସି ସ୍ଥାନରେ ଆପଣଙ୍କୁ ଏକ ରାଷ୍ଟ୍ରର ପରିଚୟ ଲାଭ କରିବାକୁ ହିଁ ଅଛି। ଆପଣମାନଙ୍କୁ ଜଣେ ଆମେରିକୀୟ ଅଥବା ଜର୍ମାନୀ କିମ୍ବା ଅନ୍ୟ ଜଣେ ରାଷ୍ଟ୍ର ନାଗରିକ ହେବାକୁ ହିଁ ଅଛି। ବୁଝନ୍ତୁ, ଏହା ସର୍ବଦା ଓଲଟ ପାଲଟ ହୋଇ ରହିଅଛି। ତେଣୁ ପ୍ରକୃତରେ ଏହି ଜଣେ ଅସଲି ନୂତନ ଜନ୍ମ ଲାଭ କରିଥିବା ଖ୍ରୀଷ୍ଟିଆନ ପ୍ରାୟତଃ ଜଣେ ଯାଯାବର ଅଟେ। ଜଗତର ଦୃଷ୍ଟିରେ ସେ ଜଣେ ଭଣ୍ଡ ଅଟେ, ତଥାପି ଈଶ୍ୱର ଦୃଷ୍ଟିରେ ସେ ବହୁମୂଲ୍ୟ ଅଟେ। ଏବ୍ରିୟ 11 ଅଧ୍ୟାୟ ମଧ୍ୟକୁ ଅଗ୍ରସର କରିବାକୁ ଆମ୍ଭମାନଙ୍କ ପାଖରେ ଯଦି ସମୟ ଥାନ୍ତା, ଏପରି ମୁଁ ବିଚାର କରେ। ଆଉ ବିଶ୍ୱାସର ସେହି ଯୋଦ୍ଧାଗଣ ଯେ କିପରି ଧରଣର ଥିଲେ ସେ କଥାକୁ ଲକ୍ଷ୍ୟ କରନ୍ତୁ। ଅବ୍ରାହମ କିପରି ଭାବରେ ବାହାରି ଆସିଥିଲେ, ପୁଣି ନିଜକୁ ଜଣେ ବିଦେଶୀ ଆଉ ପ୍ରବାସୀ ବୋଲି ପରିଚିତ କରାଇଥିଲେ, ପୁଣି ଏହି ଜଗତଟି ତାଙ୍କର ଘର ଥିଲା, ତଥାପି ସେ ଇତସ୍ତତ ଭ୍ରମଣ କରୁଥିଲେ, ଏକ ନଗରର ଅନ୍ୱେଷଣ କରୁଥିଲେ ଯାହାର ସ୍ରଷ୍ଟା ପୁଣି ସ୍ଥାପନକାରୀ ଈଶ୍ୱର ଥିଲେ। ପୁଣି ଆମେମାନେ ଯଦି ଖ୍ରୀଷ୍ଟଙ୍କଠାରେ ମୃତ୍ୟୁବରଣ କରିଅଛୁ, ଆମମାନେ ଅବ୍ରାହମଙ୍କ ବଂଶରେ ଗୃହୀତ ହେଉ, ତାଙ୍କର ବଂଶଜ ରୂପେ ବିବେଚିତ ହେଉ, ପୁଣି ପ୍ରତିଜ୍ଞା ଦ୍ୱାରା ପରମେଶ୍ୱରଙ୍କ ଉତ୍ତରାଧିକାରୀଗଣ ରୂପେ ବିବେଚିତ ହେଉ। ଆଉ ତାହା ଆମମାନଙ୍କୁ କଣ ବୋଲି ପରିଚିତ କରାଏ? ଆମମାନଙ୍କୁ ବିଦେଶୀଗଣ ଆଉ ପ୍ରବାସୀଗଣ ବୋଲି ପରିଚିତ କରାଏ। ମିଶ୍ର ଦେଶରୁ ବାହାରି ଆସି ଇସ୍ରାଏଲ ଗଣ ଯେତେବେଳେ ଅଗ୍ରସର ହେଉଥିଲେ, ସେଠାରେ ମୟାବ ନାମଧାରୀ ଏକ ବିରାଟ ସଂଗଠନ ରୂପଧାରୀ ଏକ ରାଷ୍ଟ୍ର ଥିଲା। ସେହି ସ୍ଥାନରେ ଅନ୍ୟ ଏକ ସଂଗଠନ ରୂପଧାରୀ ରାଷ୍ଟ୍ର ଏସାଉର ବଂଶଧରଗଣ ମଧ୍ୟ ଥିଲେ। ପୁଣି ଏହି ସ୍ଥାନରେ ଇସ୍ରାଏଲ ଗଣ ଥିଲେ, ଏକ ସଂଗଠନ ରହିତ ରାଷ୍ଟ୍ର ରୂପେ ଆଗେଇ ଆସୁଥିଲେ। ସେମାନଙ୍କ ମଧ୍ୟରୁ ଉଭୟ ନୀତିଗତ ରୂପେ ବଚନ ସହିତ ଥିଲେ।
ମନେ ପକାନ୍ତୁ, ଇସ୍ରାଏଲ ଯେପରି ଧରଣର ବଳିଦାନକୁ ଅର୍ପଣ କରିଥିଲା ଠିକ୍ ଏକା ପ୍ରକାରର ବଳିଦାନକୁ ବାଲାମ ମଧ୍ୟ ଅର୍ପଣ କରିଥିଲେ। ପରମେଶ୍ୱରଙ୍କ ଆବଶ୍ୟକ ଅନୁସାରେ ସାତଟି ବେଦୀ କରିଥିଲେ, ସାତଟି ବିଶୁଦ୍ଧ ବଳିଦାନ ଗୁଡାକୁ ପ୍ରବନ୍ଧ କରିଥିଲେ, ସାତଟି ମେଷକୁ ପ୍ରସ୍ତୁତ କରିଥିଲେ, ଯାହାକି କେବଳ ଜଣଙ୍କର ଆଗମନ ବିଷୟକୁ ପରିଚିତ କରାଉଥିଲା। ନୀତିଗତ ରୂପେ ସେମାନେ ଉଭୟ ସଠିକ ଥିଲେ, ନୀତିଗତ ରୂପେ କହିବାକୁ ଗଲେ ତାହା ଥିଲେ। ତଥାପି ଯେଉଁ କଥାକୁ ବୁଝିବା ନିମନ୍ତେ ବାଲାମ ଅସଫଳ ହେଲେ ତାହା ଏହା ଥିଲା, କାରଣ ସେହି ଅଲୌକିକ ସମର୍ଥଙ୍କୁ ଇସ୍ରାଏଲ ମଧ୍ୟରେ ଦେଖିବା ନିମନ୍ତେ ସେ ଅସଫଳ ହୋଇଥିଲେ। ସେହି ଅନ୍ତରାଷ୍ଟ୍ରୀୟ ଦଳଟି ତାହାକୁ ବୁଝିବା ନିମନ୍ତେ ଅସମର୍ଥ ହୋଇଥିଲେ। ଯିବା ପାଇଁ ଆଉ କୌଣସି ସ୍ଥାନ ନଥିଲା, ସେମାନେ ଇତସ୍ତତ ଭ୍ରମଣ କରୁଥିଲେ। ତଥାପି କୌଣସି ଏକ ଗନ୍ତବ୍ୟ ସ୍ଥାନର ଯାତ୍ରା ପଥରେ ସେମାନେ ଅବସ୍ଥାନ କରି ରହିଥିଲେ। ଆଜିକାଲି ଜୀବିତ ଈଶ୍ୱରଙ୍କ ମଣ୍ଡଳୀର ଆଦର୍ଶଟି ତାହା ହିଁ ଅଟେ, ଏହା ସଂଗଠନ ବିହୀନ ଅଟେ। ଯେତେ ଦୂର ପର୍ଯ୍ୟନ୍ତ ଜଗତର ଆଚାର ବ୍ୟବହାର ବିଚାରଯୋଗ୍ୟ ଅଟେ, ମଣ୍ଡଳୀଟି ତାହା ହିଁ ଅଟେ। ତଥାପି ଏହା ଏକତ୍ରିତ ରୂପେ ଆବଦ୍ଧ ହୋଇ ରହିଅଛି, ସଂସ୍ଥାୟୀ ବନ୍ଧନ ଦ୍ୱାରା ବନ୍ଧନଯୁକ୍ତ ନୁହେଁ, ମାତ୍ର ପ୍ରେମର ଅତୁଟ ବନ୍ଧନ ଦ୍ୱାରା ଯୀଶୁ ଖ୍ରୀଷ୍ଟଙ୍କ ଆତ୍ମା ପୁଣି ସମର୍ଥ ଦ୍ୱାରା ବନ୍ଧା ଯାଇଛି। ଏହା ତ ଜଣେ ମେଥଡିଷ୍ଟଙ୍କୁ ପୁଣି ଜଣେ ବ୍ୟାପ୍ଟିଷ୍ଟକୁ ପରସ୍ପରର ପିଠିକୁ ଥାପୁଡ଼ିବା ପରି ପୁଣି କହିବା ପରି ଅଟେ, ହେ ମୋର ଶ୍ରଦ୍ଧେୟ ଭାଇ। ତାହା ହିଁ ଯେତେବେଳେ ସେମାନେ ଏହାକୁ ଲକ୍ଷ୍ୟ କରିଥାନ୍ତି ଯେ ଏମାନେ ଉଭୟ ଏକମତ ନ ହେଲେ ଆଦୌ ଏକ ସଙ୍ଗେ ଗମନ କରିପାରନ୍ତି ନାହିଁ। ଲୋକେ ଏପରି ପଚାରନ୍ତି, ଆପଣ ଜଣେ ଖ୍ରୀଷ୍ଟିଆନ ଅଟନ୍ତି କି? ମୁଁ ଜଣେ ବ୍ୟାପ୍ଟିଷ୍ଟ ଅଟେ। ତାହା ତ ପ୍ରଶ୍ନର ଉତ୍ତରକୁ ଆଦୌ ସମାଧାନ କରେ ନାହିଁ, ଆଦୌ ସେପରି କରେ ନାହିଁ। ମୁଁ ଜଣେ ଖ୍ରୀଷ୍ଟିଆନ ଅଟେ କି ମୁଁ ଜଣେ ପେଣ୍ଟିକଷ୍ଟଲ ଅଟେ? ତାହା ତ ପ୍ରଶ୍ନର ଉତ୍ତରଟିକୁ ଆଦୌ ସମାଧାନ କରିପାରେ ନାହିଁ। ଆପଣ ଯଦି ଜଣେ ଖ୍ରୀଷ୍ଟିଆନ ଅଟନ୍ତି, ଆପଣ ଜଣେ ନୂତନ ଜନ୍ମଲାଭ କରିଥିବା ଏକ ସୃଷ୍ଟି ଅଟନ୍ତି, ଆପଣ ଈଶ୍ୱରଙ୍କ ରାଜ୍ୟର ଏକ ଅଲୌକିକ ସ୍ଥାନର ଅଧିବାସୀ ଅଟନ୍ତି, ଆପଣଙ୍କ ଚକ୍ଷୁଦୟ ଜଗତର ବିଷୟବସ୍ତୁ ପରେ ଆଉ ରହେ ନାହିଁ, କିନ୍ତୁ ଉଦ୍ଧସ୍ତ ବିଷୟ ପ୍ରତି ଆସକ୍ତ ହୋଇ ରହିଥାଏ। ଆଉ ତାହା କେତେବେଳେ ସମ୍ଭବ ହୁଏ? ଯେତେବେଳେ ଆପଣ ମଣ୍ଡଳୀ ମଧ୍ୟରେ ବାସ କରି ରହନ୍ତି, ତାହା ଏକ ମଣ୍ଡଳୀ ଅଟେ, ଏହା ଏକ ସଂଗଠନ ଆଦୌ ନୁହେଁ, ଏହା ଏକ ସଂଗଠନ ଆଦୌ ହୋଇପାରେ ନା। ମୋତେ ଦସ୍ତାବେଜକୁ ଟିପ୍ପଣୀ କରି କହିବାକୁ ଦିଅନ୍ତୁ, ଜୀବିତ ଈଶ୍ୱରଙ୍କ ମଣ୍ଡଳୀ ଏକ ନିଶ୍ଚିତ ଦଳର ଅଂଶ ଆଦୌ ହୋଇନପାରେ, ଏହା ଏକ ସଂଗଠନ ଆଦୌ ହୋଇନପାରେ, ଏହା ଏକ ପବିତ୍ର ଆତ୍ମାଙ୍କର ଏକ ଅଲୌକିକ ଶରୀରର ରୂପରେଖା ହେବା ବାଞ୍ଛନୀୟ। ପୁଣି କିଛି ସମୟ ପରେ ଯଦି ଆମମାନେ ସମୟ ପାଉ, ଆମମାନେ ଏହା ମଧ୍ୟକୁ ପୁନଃ ପଦାର୍ପଣ କରିବୁ। କେତେବେଳେ ମଣ୍ଡଳୀର ଅର୍ଥ ଯେ କଣ, ସେ କଥାକୁ ଆପଣମାନେ ବର୍ତ୍ତମାନ ବୁଝିଲେ କି? ମଣ୍ଡଳୀର ଅର୍ଥ ଆହୁତ ହୋଇ ବାହାରି ଆସିଥିବା ଏକ ସମୁଦାୟ ଅଟେ, ଏପରି ଏକ ଆହୁତ ହୋଇ ବାହାରି ଆସିଥିବା ଦଳ ଅଟେ ଯିଏକି ମସିହଙ୍କ ରାଜ୍ୟର ସେହି ରାଜାଙ୍କ ଦ୍ୱାରା ଶାସିତ ଅଟେ। ଆରେ ବା, ତାହା ଏକ ବିଚକ୍ଷଣ ବିଷୟ ଅଟେ କି? ମୁଁ ସେ କଥାକୁ ପସନ୍ଦ କରେ। ଆଜି ମୁଁ ତାହାକୁ ଯେତେବେଳେ ପାଠ କରିଥିଲି, ଆଉ ମସିହ ସମ୍ରାଟଙ୍କର ସାମ୍ରାଜ୍ୟ ଏହି କଥାକୁ ମୁଁ ଯେତେବେଳେ କହିଥିଲି, ଲେଖକ ଜଣଙ୍କ ଏହାକୁ ମସିହଙ୍କ ସାମ୍ରାଜ୍ୟ ବୋଲି ଲେଖିଛନ୍ତି। ଲେଖକ ଜଣଙ୍କ ଏପରି ମଧ୍ୟ କହିଥିଲେ, କଦାପି ସଂଗଠିତ ହୋଇଥିବା ଏକ ମଣ୍ଡଳୀ ଜୀବିତ ଈଶ୍ୱରଙ୍କ ମଣ୍ଡଳୀ ରୂପେ କଦାପି ପରିଚିତ ହେବା ନମୁନା ଆଦୌ ଦେଖାଯାଇ ନାହିଁ। ସଂଗଠନ ତ ଏପରି ଏକ ବିଷୟ ଯାହାକୁ ଆଦରି ନିଆଯାଇଥିଲା, ଅନ୍ୟ ଜଣଙ୍କର ସ୍ଥାନକୁ ହାସଲ କରିନେବା ଉଦ୍ଦେଶ୍ୟରେ ତହିଁରେ ଆଦରି ନିଆଯାଇଥିଲା। ପ୍ରକୃତ ଶିକ୍ଷାର ସ୍ଥାନକୁ ଗ୍ରହଣ କରିନେବା ନିମନ୍ତେ ସବୁକିଛି ଭ୍ରାନ୍ତିଜନକ ଉପଦେଶ ମାନଙ୍କୁ ଭିତରକୁ ଆଣିବାର ତାହା ହିଁ ପ୍ରକୃତରେ ସେହି ମାର୍ଗଟି ଥିଲା, ତାହା ହିଁ ସେହି କାରଣଟି ଥିଲା। ସେହି ନାରୀଟି ଆପଣ ଘୃଣ୍ୟ ବସ୍ତୁରେ ଭରପୁର ଥିବା ଏକ ପିଆଲାକୁ ନିଜ ହସ୍ତରେ ଧରିଥିଲା। ତେଣୁ ଆପଣମାନେ ଏତେବେଳେ ଧ୍ୟାନ ଦିଅନ୍ତୁ, ପେଣ୍ଟିକଷ୍ଟାଲ ଗଣ କ୍ୟାଥୋଲିକ ପରି ଯେ ସମଭାବରେ ଦୋଷୀ ଅଟନ୍ତି, କିମ୍ବା ପିଲଗ୍ରିମ ହୋଲିନେସ୍ ଗଣ ଅଥବା ନାଜରିନ ଗଣ କିମ୍ବା ବ୍ୟାପ୍ଟିଷ୍ଟ ଗଣ କିମ୍ବା ମେଥଡିଷ୍ଟ ଗଣ ସୁଦ୍ଧା ତାପରି ସମଭାବରେ ଦୋଷୀ ଅଟନ୍ତି, ସେପରି ବିଷୟକୁ ମୁଁ ଆଦୌ କହୁନାହିଁ। ତଥାପି ଏହିସବୁ ସାଂଗଠନିକ ମଣ୍ଡଳୀ ମଧ୍ୟରେ ଈଶ୍ୱରଙ୍କ ସନ୍ତାନଗଣ ଅଛନ୍ତି, ସେମାନେ ଏହି ଅଲୌକିକ ରାଜ୍ୟରେ ଅବସ୍ଥିତ ଅଟନ୍ତି। କେବଳ ଗୋଟିଏ ମାତ୍ର ଘଟଣା ଯାହା ପାଇଁ ସେମାନେ ଅପେକ୍ଷା କରୁଛନ୍ତି, ତାହା କୌଣସି ଏକ ନିଶ୍ଚିତ ଘଟଣାର ସଂଘଟିତ ହେବାର ବିଷୟ ଅଟେ, ଅର୍ଥାତ୍ ଏହା ସେମାନଙ୍କର ହୃଦୟକୁ ଏହି ରାଜ୍ୟରେ ମଧ୍ୟ କଢ଼ାଇ ଆଣିବ। ଆଜି ରାତ୍ରିବେଳା ମୁଁ ଅତ୍ୟନ୍ତ ପ୍ରସନ୍ନ ଅଟେ ଯେ ସେମାନେ ପୂର୍ବ ଦିଗରୁ, ପୁଣି ପଶ୍ଚିମ ଦିଗରୁ, ଆଉ ଉତ୍ତର ପୁଣି ଦକ୍ଷିଣ ଦିଗରୁ ଆସୁଅଛନ୍ତି, ଆପଣମାନଙ୍କୁ ତହିଁରୁ କାଢ଼ି ଆଣୁଅଛନ୍ତି, ଆରାଧନାଳୟକୁ ଆସୁଅଛନ୍ତି, ପ୍ରଭୁଙ୍କ ଆଗମନ ପାଇଁ ଅପେକ୍ଷା କରୁଅଛନ୍ତି। ଯୁଗାନ୍ତର ଦିନମାନଙ୍କରେ ସେମାନେ ଯେ ସେପରି ଧରଣ କାର୍ଯ୍ୟକୁ କରିବେ ଏପରି କଥାକୁ ବାଇବଲ ପ୍ରକାଶ କରି କହିଅଛି, ତାହା ହିଁ ପ୍ରକୃତରେ ନିରାଟ ସତ୍ୟ କଥା ଅଟେ। ଆଉ ଏପରି କଥିତ ଅଛି ଯେ ସେମାନେ ପୂର୍ବ ଦିଗରୁ ନେଇ ପଶ୍ଚିମ ଦିଗ ପର୍ଯ୍ୟନ୍ତ, ଉତ୍ତରରୁ ନେଇ ଦକ୍ଷିଣ ଦିଗ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ସତ୍ୟ ବଚନର ଖୋଜ କରୁଥିବା ଦ୍ୱାରା ଇତସ୍ତତ ଭ୍ରମଣ କରିବେ। କାରଣ ରୁଟି ଆଉ ଜଳର ଦୁର୍ଭିକ୍ଷ ନୁହେଁ, କିନ୍ତୁ ପରମେଶ୍ୱରଙ୍କ ବାକ୍ୟ ଶ୍ରବଣ କରିବାର ଦୁର୍ଭିକ୍ଷ ହେବ। ଏହା ମଧ୍ୟକୁ ଆସି ଯୋଗ ଦିଅନ୍ତୁ, ସେମାନେ ଆପଣଙ୍କ ପାଇଁ ଏହା ହିଁ ଚାହାନ୍ତି। ଆସନ୍ତୁ ଏହା ସହିତ ଯୋଗଦାନ କରନ୍ତୁ। ଆପଣଙ୍କୁ ଯୋଗଦାନ କରିବା ପାଇଁ ସେପରି କିଛି ବିଷୟ ନାହିଁ, ପରମେଶ୍ୱରଙ୍କ ରାଜ୍ୟରେ ଏପରି କୌଣସି ବିଷୟ ନାହିଁ ଯାହା ସହିତ ଆପଣ ଯୋଗଦାନ କରିପାରନ୍ତି। ମଣ୍ଡଳୀ ମଧ୍ୟରେ ନୂତନ ଜନ୍ମ ଯେ ଲାଭ କରିଛନ୍ତି ଏହା ତ ତାହାର ଏକ ଅନୁଭୂତି ଅଟେ, କିନ୍ତୁ ଏଥିରେ ସଂଯୁକ୍ତ ହୋଇଯିବା ବିଷୟଟି ତାହା ଆଦୌ ନୁହେଁ। ବର୍ତ୍ତମାନ ତାହା ପରେ ମୁଁ ଅଧିକ କିଛି କଥାକୁ କହିବା ପାଇଁ ସମ୍ଭବତଃ କିଛି କ୍ଷଣ ଉତ୍ତରେ ସୁଯୋଗ ପାଇପାରେ। ସେହି ବିଷୟବସ୍ତୁ ଉପରେ ମୁଁ ଅଧିକା କିଛି ଶାସ୍ତ୍ରୀୟ ଅଂଶକୁ ହାସଲ କରିଥିଲି। ତଥାପି ଦ୍ୱିତୀୟ ପ୍ରକାରର ବିଚାର ମଧ୍ୟକୁ ଆସନ୍ତୁ ଆମେ ଯେତେବେଳେ ଅଗ୍ରସର କରୁ, ତଦ୍ୱାରା ଆମମାନେ ଏହାର ସବୁକିଛି ବିଷୟକୁ ଲାଭ କରିବାକୁ ଚେଷ୍ଟା କରିପାରିବୁ। କିଏ ଏହାକୁ ବ୍ୟବସ୍ଥିତ କରିଥିଲେ, ଅର୍ଥାତ୍ ଏହି ଅଲୌକିକ ଶରୀରକୁ କିଏ ସ୍ଥାପନା କଲେ, ଏହାକୁ କିଏ ଆରମ୍ଭ କରିଥିଲେ? ଯୀଶୁ ଖ୍ରୀଷ୍ଟ କରିଥିଲେ। ପୁଣି ଏହା ଏପରି ଅଟେ, ସେ ତ ଏହି ଅଲୌକିକ ଶରୀରର ମସ୍ତକ ସ୍ୱରୂପ ଅଟନ୍ତି, ସେ ତ ଏହା ଉପରେ ସମ୍ରାଟ ଅଟନ୍ତି, ଆପଣା ନିଜସ୍ୱ ଅଧିକାର ମଧ୍ୟରେ ସେ କାର୍ଯ୍ୟ କରୁଅଛନ୍ତି। ଏହି ଜଣେ ବିଶପ୍ ଯେ ନିୟନ୍ତ୍ରଣ କରନ୍ତି ଏପରି ନୁହେଁ, କିମ୍ବା ଏକ ମଣ୍ଡଳୀର ବିଚାର ମଣ୍ଡଳୀ ଯେ ନିୟନ୍ତ୍ରଣ କରିଥାଏ ସେପରି ମଧ୍ୟ ନୁହେଁ, କିନ୍ତୁ ଜଣେ ରାଜା ଯିଏକି ସ୍ୱୟଂରୁ ମସିହ ଅଟନ୍ତି, ସେ ଆପଣାର ନିଜସ୍ୱ ଅଧିକାର ମଧ୍ୟରେ କାର୍ଯ୍ୟ କରୁଅଛନ୍ତି। ଏହା କେବେ ଆରମ୍ଭ ହେଲା? ପେଣ୍ଟିକଷ୍ଟ ଦିନ ଆରମ୍ଭ ହେଲା। ପେଣ୍ଟିକଷ୍ଟାଲ ସଂଗଠନଟି ଏପରି ନୁହେଁ, ମାତ୍ର ଏହା ତ ପେଣ୍ଟିକଷ୍ଟାଲ ଅନୁଭୂତିଟି ଅଟେ, ତାହା ହିଁ ସେହି ଅନୁଭୂତି ଅଟେ ଯେତେବେଳେ କି ଏହା ଆପଣଙ୍କ ମଧ୍ୟରେ ଆରମ୍ଭ ହେଲା। ଏହାକୁ ଆଗତ ହେଉଥିବା କଥାକୁ ସେ କହିଥିଲେ, କଣ ଯେ ଘଟଣା ଘଟିବ ସେ କଥାକୁ ସେ କହିଥିଲେ, ଏହା ଯେ ଆସୁଥିଲା ସେ କଥାକୁ ସେ କହିଥିଲେ। ପୁଣି ଆମ୍ଭେମାନେ ଯଦି ଇଚ୍ଛା କରିବୁ, ତେବେ ଲୋକ ଲିଖିତ ସୁସମାଚାରର 24:49 ଆମମାନେ ଖୋଲିପାରିବା। ତତ୍ପରେ ଆମ୍ଭେମାନେ ଏହି ସ୍ଥାନରେ ଲକ୍ଷ୍ୟ କରିବା, କେତେକ ଧର୍ମଶାସ୍ତ୍ରର ଅଂଶକୁ ପାଠ କରିବାକୁ ଆରମ୍ଭ କରିବା, ତଦ୍ୱାରା ଏହି ଯେଉଁ ସଜ୍ଜନ ବ୍ୟକ୍ତିଗଣ ଏହାକୁ ଲେଖି ନେଉଛନ୍ତି ସେମାନେ ଏହା ଲେଖି ଦେଇପାରନ୍ତି। ଲୋକ 24:49 ଅଟେ, ସେ ଯେ କଣ କହିଥିଲେ ଆସନ୍ତୁ ଆମମାନେ ତାହାକୁ ଦେଖିବା। ଆଉ ଦେଖ, ମୋହର ପିତା ଯାହା ପ୍ରତିଜ୍ଞା କରିଅଛନ୍ତି ତାହା ମୁଁ ତୁମମାନଙ୍କ ନିକଟକୁ ପଠାଉଅଛି, କିନ୍ତୁ ଉର୍ଦ୍ଧରୁ ଶକ୍ତିପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ତୁମମାନେ ଏହି ନଗରରେ ରହିଥାଅ। ଆଉ ଆଗମନ କରୁଥିବା ଏକ ମଣ୍ଡଳୀ ବିଷୟକୁ, ଆଗତ ହେଉଥିବା ଏକ ରାଜ୍ୟର କଥାକୁ ସେ ପ୍ରତିଜ୍ଞା କରିଥିଲେ। ଏତେବେଳେ ପ୍ରେରିତ 1:8 ତତ୍କ୍ଷଣାତ୍ ଖୋଲନ୍ତୁ। ପୁଣି ମାଥିଉ 16:18 ଏହି ପଥର ଉପରେ ଏପରି କହିଥିବା ତାଙ୍କ ସେ ବାକ୍ୟଟିକୁ ମନେ ପକାନ୍ତୁ, ତହିଁ ଉପରେ ସେ ଆପଣଙ୍କ ମଣ୍ଡଳୀକୁ ନିର୍ମାଣ କରିବେ, ଆଉ ନରକର ସକର ଫାଟକ ଏହା ବିରୁଦ୍ଧରେ ଆଦୌ ପ୍ରବଳ ହେବ ନାହିଁ। ପୁଣି ଅନ୍ୟ ଏକ ବିଷୟବସ୍ତୁ ଉପରେ ଆମମାନେ ପଦାର୍ପଣ କରିବାକୁ ଯାଉଥିବା ସମୟରେ, ତହିଁ ଉପରେ ଆମମାନେ ଏହି କ୍ଷଣ ଉପସ୍ଥିତ ହେବାକୁ ଯାଉଅଛୁ। ପ୍ରେରିତ 1:8 ଏପରି ଅଟେ, କିନ୍ତୁ ପବିତ୍ର ଆତ୍ମା ତୁମମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ, ତୁମେମାନେ ଶକ୍ତିପ୍ରାପ୍ତ ହେବ, ଆଉ ଜେରୁସାଲମ ସମସ୍ତ ଜିହୁଦା ପ୍ରଦେଶ ଓ ସମୀରଣ ପୁଣି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ମୋହର ସାକ୍ଷୀ ହେବ। ସାକ୍ଷ୍ୟଦାନର ଏକ ଆଗତ ହେଉଥିବା ରାଜ୍ୟର, ତାଙ୍କ ପୁନରୁତ୍ଥାନର ସାକ୍ଷୀ, ତାଙ୍କ ସାମର୍ଥ୍ୟର ସାକ୍ଷୀ, ସେ ଯେ ଏତେବେଳେ ଜୀବିତ ଅଟନ୍ତି ତାଙ୍କର ଜୀବିତ ଥିବାର ସାକ୍ଷୀ ସ୍ୱରୂପ ହେବ। ତୁମମାନେ ମୋହର ସାକ୍ଷୀ ସ୍ୱରୂପ ଅଟ। ବର୍ତ୍ତମାନ ପ୍ରେରିତ 1:8 ଅନୁସାରେ, ତତ୍ପରେ ଏଫିସିଓ 1:22 ଆମମାନେ ପୁନଃସ୍ଥ ଲାଭ କରିଥାଉ। ଆପଣମାନେ ଯେଉଁମାନେ କି ସେଗୁଡାକ ଲେଖି ନେଉଛନ୍ତି ସେମାନଙ୍କ ନିମନ୍ତେ ଅଟେ, ଲେଖି ନେବା ନିମନ୍ତେ ଏକାଧିକ ପଦପର୍ବ ରହିଅଛି, ତଥାପି ଆପଣମାନେ ଯେ ଲେଖି ନେଉଛନ୍ତି ସେଥିପାଇଁ କେବଳ ଉଦ୍ଧୃତ କରି ଲେଖି ନେବା ଉଦ୍ଦେଶ୍ୟରେ ଆପଣମାନେ ଏହାକୁ ଧ୍ୟାନ ଦିଅନ୍ତୁ। ଭଲ କଥା, ଏଫିସିଓ 1:22 ଅଟେ, ଆଉ ସମସ୍ତ ବିଷୟ ତାହାଙ୍କ ପାଦ ତଳେ ଯିଏକି ଖ୍ରୀଷ୍ଟ ଅଟନ୍ତି ବସିଭୂତ କରି ରଖି ତାହାଙ୍କୁ ସର୍ବବିଷୟର ମସ୍ତକ ସ୍ୱରୂପେ ମଣ୍ଡଳୀକୁ ଦାନ କଲେ, ସେହି ମଣ୍ଡଳୀ ତାହାଙ୍କ ଶରୀର ସ୍ୱରୂପ,
ଅର୍ଥାତ୍ ଯେ ସମସ୍ତ ବିଷୟକୁ ସର୍ବତୋ ଭାବେ ପୂର୍ଣ୍ଣ କରନ୍ତି ତାଙ୍କର ପୂର୍ଣ୍ଣତା ଏହି ମଣ୍ଡଳୀକୁ କିଏ ବ୍ୟବସ୍ଥିତ ସୁସ୍ଥିର କଲେ ଯୀଶୁଖ୍ରୀଷ୍ଟ କଲେ କେହି ଜଣେ ବିଶପ୍ ନୁହନ୍ତି ଲୋକମାନଙ୍କର ଏକ ଦଳ ନୁହେଁ ପୋପ୍ ନୁହନ୍ତି ମନୁଷ୍ୟକୃତ କୌଣସି ସାମର୍ଥ୍ୟ ନୁହେଁ ଅନ୍ୟ କୌଣସି ବିଷୟ କଦାପି ନୁହେଁ କିନ୍ତୁ ଯୀଶୁଖ୍ରୀଷ୍ଟ ସୁସ୍ଥିର କଲେ ଆଉ ଯେଉଁ ରାଜ୍ୟଟି ସାମର୍ଥ୍ୟର ସହିତ ଆସୁଥିଲା ତାହା ଯେ ତାଙ୍କର ରାଜ୍ୟ ଅଟେ ସେ ବିଷୟରେ ଯୀଶୁଖ୍ରୀଷ୍ଟ କହିଥିଲେ ଏଠାରେ କେତେକ ଠିଆ ହୋଇଛନ୍ତି ମାଠିଓ 16 ଅଧ୍ୟାୟ ରହିଅଛି ମୁଁ ତୁମମାନଙ୍କୁ ସତ୍ୟ କହୁଅଛି ମନୁଷ୍ୟ ପୁତ୍ରଙ୍କୁ ଆପଣା ସାମର୍ଥ୍ୟ ସହିତ ନିଜ ରାଜ୍ୟରେ ଆଗମନ ନ ଦେଖିବା ପର୍ଯ୍ୟନ୍ତ ଏଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତେକ କୌଣସି ପ୍ରକାରେ ମୃତ୍ୟୁର ଆସ୍ୱାଦ ପାଇବେ ନାହିଁ ତାହାର କିଛି ଦିନ ପୂର୍ବେ ସେ କୃଷାପିତ ହୋଇଥିଲେ ପୁଣି ପବିତ୍ରାତ୍ମା ଅବତରିତ ହୋଇଥିଲେ ଏଠାରେ ଠିଆ ହୋଇଥିବା କେତେକ ବ୍ୟକ୍ତି ଈଶ୍ୱରଙ୍କ ରାଜ୍ୟକୁ ଆପଣାର ସାମର୍ଥ୍ୟରେ ଆସୁଥିବା ବିଷୟକୁ ନ ଦେଖିଲା ପର୍ଯ୍ୟନ୍ତ କଦାପି ମୃତ୍ୟୁର ଆସ୍ୱାଦନ କରିବେ ନାହିଁ ଯିହୁଦୀମାନେ ତାହାଙ୍କୁ ପ୍ରଶ୍ନ କରିଥିଲେ ହେ ପ୍ରଭୁ ଆପଣଙ୍କର ଏହି ସମୟରେ ଇସ୍ରାଏଲ୍ର ହସ୍ତରେ ପୁନର୍ବାର ରାଜ୍ୟଭାର ସମର୍ପଣ କରୁଅଛନ୍ତି ସେ ସେମାନେ କହିଲେ ଯେ ସମସ୍ତ କାଳ କି ସମୟ ପିତା ସ୍ୱକର୍ତ୍ତୃତ୍ୱର ଅଧୀନରେ ରଖିଅଛନ୍ତି ତାହା ତୁମମାନଙ୍କ ଜାଣିବା ବିଷୟ ନୁହେଁ କିନ୍ତୁ ତୁମମାନେ ଶକ୍ତି ଲାଭ କରିବ ସେଇ ତ ଏକ ଅଧ୍ୟାୟ କିନ୍ତୁ ପବିତ୍ର ଆତ୍ମା ତୁମମାନ ଉପରେ ଅବତୀର୍ଣ୍ଣ ହୁଅନ୍ତେ ତୁମମାନେ ଶକ୍ତିପ୍ରାପ୍ତ ହେବ ତୁମେମାନେ ଜଣେ ବିଶପ୍ ହେଲା ଉତ୍ତାରେ ଜଣେ ପ୍ରଚାରକ ହେଲା ଉତ୍ତାରେ ଜଣେ ପୋପ୍ ହେଲା ଉତ୍ତାରେ ଜଣେ ଯାଜକ ହେଲା ଉତ୍ତାରେ ତୁମମାନେ ପବିତ୍ରାତ୍ମା ସାମର୍ଥ୍ୟ ପାଇବ ଏପରି ପ୍ରତିଜ୍ଞା ଥିଲା କିନ୍ତୁ ପବିତ୍ର ଆତ୍ମା ତୁମମାନ ଉପରେ ଅବତୀର୍ଣ୍ଣ ହୁଅନ୍ତେ ତୁମମାନେ ଶକ୍ତିପ୍ରାପ୍ତ ହେବ ତାହିଁ ତ ସେହି ସାକ୍ଷାଦାନଟି ଅଟେ ଯାହାକୁ ଈଶ୍ୱର ଅନ୍ୱେଷଣ କରୁଥିଲେ ପବିତ୍ର ଆତ୍ମା ପ୍ରେରିତ ହେଲା ଉତ୍ତାରେ ଏକ ସାକ୍ଷର ଅନ୍ୱେଷଣ କରୁଥିଲେ ମୁଁ ଯେ ଜଣେ ବିଶପ୍ ଅଟେ ତାହାର ଏକ ସାକ୍ଷ୍ୟଦାନକୁ ନୁହେଁ ମୁଁ ଯେ ଜଣେ ପାଳକ ଅଟେ ତାହାର ସାକ୍ଷ୍ୟଦାନକୁ ନୁହେଁ ମାତ୍ର ଏକ ସାକ୍ଷ୍ୟକୁ ତାହାର ପୁନରୁତ୍ଥାନ ହୋଇଥିବା ରାଜାଙ୍କ ସାକ୍ଷ୍ୟକୁ ତାହା ହିଁ ଜୀବିତ ଈଶ୍ୱରଙ୍କ ଏକ ଯୋଗ୍ୟ ମଣ୍ଡଳୀ ଅଟେ ଆହୁରି ମଧ୍ୟ କଲସ୍ୟ 1:17-18 ପଦଟି ଏହା ଉପରେ ଆମମାନେ ଆଧାରିତ ଥିବା ସମୟରେ ଆମମାନେ କେବଳ ଏହାକୁ ପାଠ କରିପାରିବା କଲସ୍ୟ 1:17-18 ଅଟେ ସମସ୍ତ ବିଷୟ ସୃଷ୍ଟି ହେବା ପୂର୍ବରୁ ସେ ଅଛନ୍ତି ଓ ତାହାଙ୍କଠାରେ ସମସ୍ତ ବିଷୟର ଅସ୍ତିତ୍ୱ ଅଛି ଆଉ ସେ ମଣ୍ଡଳୀ ରୂପ ଶରୀରର ମସ୍ତକ ସ୍ୱରୂପ ସେ ଆଦି ମୃତମାନଙ୍କ ମଧ୍ୟରୁ ପ୍ରଥମ ଜାତ ଯେପରି ସମସ୍ତ ବିଷୟ ସେ ଅଗ୍ରଗଣ୍ୟ ହୁଅନ୍ତି ଏହି ମଣ୍ଡଳୀର ମସ୍ତକ ସ୍ୱରୂପ କିଏ ଅଟନ୍ତି ଯୀଶୁଖ୍ରୀଷ୍ଟ ଅଟନ୍ତି ଏହା କିପରି ଧରଣର ଏକ ରାଜ୍ୟ ଅଟେ ମସିହଙ୍କର ରାଜ୍ୟ ମଣ୍ଡଳୀଟି ଅଟେ ଏକ ସଂଗଠନ କଦାପି ନୁହେଁ ଏକ ମଣ୍ଡଳୀ ଏକ ଅଲୌକିକ ଶରୀର ତାହା ହିଁ ଅଟେ ଯାହାର ମସ୍ତକ ସ୍ୱରୂପ ପ୍ରଭୁ ଯୀଶୁଖ୍ରୀଷ୍ଟ ଅଟନ୍ତି ଓହୋ ମୁଁ ତାହାକୁ କେତେ ଆଦର କରେ ଆତ୍ମାରେ ଚଳପ୍ରଚଳ କରୁଥିବା ଯୋଗୁଁ ରାଜାଙ୍କର ଆଜ୍ଞାକାରୀ ହେଉଥିବା ଯୋଗୁଁ ମୁଁ ତାହାକୁ ସ୍ନେହ କରେ ଜଗତର ନିକଟରେ ମୂର୍ଖ ପରମେଶ୍ୱରଙ୍କ ଦୃଷ୍ଟିରେ ବହୁମୂଲ୍ୟ ଅଟେ ଆତ୍ମାରେ ଚାଲୁଥିବା ଯୋଗୁଁ ଭୁଲ ରୂପେ ବୁଝାଯାଉଅଛି ପରିହାସିତ ହେଉଅଛି ପୁଣି ତତ୍ତ୍ୱର କାରଣ ହେଉଅଛି ପ୍ରକୃତରେ ସେହି ସମସ୍ତେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଧର୍ମ ଜୀବନ ଯାପନ କରିବାକୁ ଇଚ୍ଛା କରନ୍ତି ସେମାନେ ତାରଣା ଭୋଗ କରିବେ ତୁମ୍ଭମାନଙ୍କର ପୂର୍ବବର୍ତ୍ତୀ ଭାବବାଦୀମାନଙ୍କୁ ସେମାନେ ଯଦି ତାରଣା କଲେ ଗୃହର କର୍ତ୍ତାଙ୍କୁ ଗୃହର ଅଧିକାରୀଙ୍କୁ ଯଦି ବାଲ୍ ଜିବୁଲ ବୋଲି କହିଲେ ତାଙ୍କ ଶିଷ୍ୟମାନଙ୍କୁ ସେମାନେ କେତେ ଅଧିକ ରୂପେ ଭର୍ସନା ନ କରିବେ ତଥାପି ତୁମମାନେ ଆତ୍ମାରେ ଗମନାଗମନ କରୁଅଛ ଜଗତର ସକଳ ବିଷୟ ଗୁଡାକ ପ୍ରତି ତୁମମାନେ ଅମନୋଯୋଗୀ ହୋଇଅଛ କୌଣସି ଲାଭଜନକ ବିଷୟ ଗୁଡାକ ପ୍ରତି ଆସକ୍ତ ହୋଇନାହ ପୁତ୍ର ଯାହାକୁ ସ୍ୱତନ୍ତ୍ର କରି ମୁକ୍ତ କରିଅଛନ୍ତି ସେ ପ୍ରକୃତରେ ମୁକ୍ତ ହୋଇଅଛି ଆମେନ୍ ତାହିଁ ଜୀବିତ ଈଶ୍ୱରଙ୍କ ମଣ୍ଡଳୀର ରୂପ ଅଟେ କିଏ ଯେ ଏହାକୁ ସ୍ଥାପନା କଲେ ତାହା ଏହାର ପରିଚୟ ଅଟେ ତତ୍ପରେ ପ୍ରେରିତ 1:8 ସାକ୍ଷୀର କାଳ ବିଷୟରେ ଆମେ ଦେଖିଲୁ ସେ କହିଥିଲେ ପବିତ୍ର ଆତ୍ମା ତୁମମାନଙ୍କ ଉପରେ ଅବତରଣ କଲା ଉତ୍ତାରେ ତୁମମାନେ ମୋହର ସାକ୍ଷୀ ସ୍ୱରୂପ ହେବ ମଣ୍ଡଳୀଟି କଣ ଅଟେ ଖ୍ରୀଷ୍ଟଙ୍କର ଅଲୌକିକ ଶରୀର ଅଟେ କିଏ ଏହାକୁ ସ୍ଥାପନା କଲେ ସ୍ୱୟଂରୁ ଯୀଶୁଖ୍ରୀଷ୍ଟ ଏହାକୁ ସ୍ଥାପନା କଲେ ଏହା ତ ରୋମ୍ରେ ସ୍ଥାପିତ ହେଲା ନାହିଁ କିମ୍ବା ଜନ୍ ୱେସ୍ଲିଙ୍କ ଦ୍ୱାରା ଏହା ଲଣ୍ଡନ ଦେଶରେ ସ୍ଥାପିତ ହେଲା ନାହିଁ
ନଥିବା ଆମେରିକାରେ କାଲଭିନଙ୍କ ଦ୍ୱାରା ଏହା ସ୍ଥାପିତ ହେଲା ନାହିଁ, ଜନ୍ ସ୍ମିଥଙ୍କ ଦ୍ୱାରା ବ୍ୟାପ୍ଟିଷ୍ଟ ସ୍ଥାପିତ ହେଲା ନାହିଁ, କି ବା ପେଣ୍ଟିକୋଷ୍ଟମାନଙ୍କ ଦ୍ୱାରା କାଲିଫର୍ଣ୍ଣିଆରେ ଏହା ସ୍ଥାପିତ ହେଲା ନାହିଁ, ଏହା ତ ମସିହଙ୍କ ସାମ୍ରାଜ୍ୟର ସମ୍ରାଟ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ସ୍ଥାପିତ ହେଲା। ତାହା ତ ସେଇ ଜଣଙ୍କ ଅଟନ୍ତି ଯାହାଙ୍କ ଦ୍ୱାରା ଏହା ସ୍ଥାପିତ ହେଲା। ସେ ତ ସମ୍ରାଟ ଅଟନ୍ତି, ସେ ରାଜା ହୋଇ ରହିବାକୁ ଚାହାନ୍ତି, ସେ ଆମମାନଙ୍କୁ ଶାସନ କରିବାକୁ ଚାହାନ୍ତି, ସେ ତ ପ୍ରଭୁ ରୂପେ ସ୍ୱୀକୃତ ହେବା ପାଇଁ ଚାହାନ୍ତି। ଲୋକେ ତାହାଙ୍କୁ ଏପରି କହି ଭିତରକୁ ପାଛୋଡ଼ି ନିଅନ୍ତି, କହନ୍ତି ମୁଁ ତାଙ୍କୁ ନିଜ ତାଙ୍କର୍ତ୍ତ ରୂପେ ମାନି ଭିତରକୁ ଆମନ୍ତ୍ରିତ କରେ, ତଥାପି ପ୍ରଭୁ ରୂପେ ସ୍ୱୀକାର କରି ସେମାନେ ତାଙ୍କୁ କଦାପି ଭିତରକୁ ପାଛୋଟି ଆଣିବେ ନାହିଁ। ପ୍ରଭୁ ଶବ୍ଦର ଅର୍ଥ ଅଧିକାରୀ, ଶାସକ ଏପରି ଅଟେ। ହେ ପ୍ରଭୁ, ମୋହର ହୃଦୟ ମଧ୍ୟକୁ ଆସନ୍ତୁ, ମୋତେ ନରକର କବଳରୁ ରକ୍ଷା କରନ୍ତୁ, ତଥାପି କଣ ଯେ କରିବା କଥା ସେ ବିଷୟକୁ ମୋତେ ନ କହନ୍ତୁ। ତାହା ହିଁ ତ ଲୋକମାନଙ୍କର ଆଚରଣ ଅଟେ, ତାହିଁ ତ ପ୍ରକୃତ କାରଣଟି ଅଟେ। ବାଇବଲ ଯେ ସେପରି କହିଅଛି ସମସ୍ତ ମେଜ ବାନ୍ତିରେ ଭରପୁର ଅଟେ, ଏଥିରେ ଚକିତ ହେବାର କିଛି କାରଣ ନାହିଁ। ବାନ୍ତି ଯେ କଣ ସେ କଥାକୁ ଆପଣମାନେ ବୁଝନ୍ତି। କୁକୁର ନିଜର ବାନ୍ତି ଆଡକୁ ହେରେ। ଏହି ସକଳ ସଂଗଠନ ଯଦି କାର୍ଯ୍ୟ କରିନଥିଲେ, ସର୍ବପ୍ରଥମ ଅବସରରେ ଯଦି କାର୍ଯ୍ୟ କରିନଥିଲେ, ପୁଣି ଈଶ୍ୱରଙ୍କୁ ସେମାନଙ୍କୁ ଉଦ୍ଗାର କରି ବାହାର କରିଦେବାକୁ ପଡିଥିଲା, ତେବେ ସେମାନଙ୍କ ନିକଟକୁ ଫେରି ଯାଆନ୍ତୁ, ଆଉ ସେମାନେ ଆପଣମାନଙ୍କୁ ପୁନଶ୍ଚ ଉଦ୍ଗାର କରି ବାହାର କରି ପକାଇବେ। ସେ କହିଥିଲେ ତୁମ୍ଭେ ଯେ ଉଷ୍ମ କିମ୍ବା ଶୀତଳ ହୁଅ, ମୁଁ ତୁମ ନିମନ୍ତେ ତାହିଁ ଚାହିଁବି। ଯେହେତୁ ତୁମେ ଈଶତୁଷ୍ଣ ଅଟ, ତେଣୁ ଆପଣା ମୁଖରେ ମୁଁ ତୁମ୍ଭମାନଙ୍କୁ ଉଦ୍ଗାର କରିବି। ତାଙ୍କର ଉଦରରେ ତୁମ୍ଭେମାନେ ଈଶ୍ୱରଙ୍କୁ ପୀଡିତ କରିଥାଅ, ଆଉ ସେ ଆମମାନଙ୍କୁ ଉଦ୍ଗାର କରି ବାହାର କରିଦିଅନ୍ତି। ମୋତେ ଏପରି କୌଣସି ସଂଗଠନ ବିଷୟରେ କହନ୍ତୁ ଦେଖି, ଯିଏକି ଥରେ ପତିତ ହୋଇଛି ତାହା ପୁଣି ଥରେ ମୁଣ୍ଡ ଟେକିଥିଲା କି? ଇତିହାସର ପୃଷ୍ଠାରେ ମୋତେ ଦେଖାଇ ଦିଅନ୍ତୁ, କେଉଁଠାରେ କୌଣସି ସଂଗଠନ କଦାପି ଏପରି ହୋଇଥିଲା କି? କେହି ଜଣେ ବ୍ୟକ୍ତି ଏକ ସେବା କାର୍ଯ୍ୟର ସହିତ ଉଦିତ ହେବେ, ପରମେଶ୍ୱର ସେହି ବ୍ୟକ୍ତି ଜଣଙ୍କୁ ଆଶୀର୍ବାଦ କରିବେ। ସର୍ବପ୍ରଥମ କ୍ଷେତ୍ରର ବିଷୟକୁ ସେମାନେ ଜାଣନ୍ତି, ସେ ତ ଏହାକୁ ସବୁଆଡ଼କୁ ବିସ୍ତାରିତ କରି ପକାଇବେ, ପୁଣି ଲୋକ ସମ ମଧ୍ୟକୁ ପ୍ରବେଶ କରିଯିବେ, ତତ୍ପରେ ଏଥିରୁ ଏକ ସଂଗଠନକୁ ପ୍ରସ୍ତୁତ କରି ପକାଇବେ, ଆଉ ତାହା ଏହାକୁ ସେହି ସ୍ଥାନରେ ଯଥାସାଧ୍ୟ ରୂପେ ନିଷ୍କ୍ରିୟ କରି ପକାଇବ, ମାରିଦେବ। ସକଳ ଇତିହାସର ପୃଷ୍ଠାରୁ ଖୋଜି ଦେଖି ନିଅନ୍ତୁ, ପୁଣି କୌଣସି ଏକ ସଂଗଠନ କଦାପି କେବେ ଉତ୍ଥିତ ହୋଇଛି ସେ କଥାକୁ ଲକ୍ଷ୍ୟ କରନ୍ତୁ, କେହି ଜଣେ ହେଲେ ନୁହନ୍ତି। ଯେହେତୁ ସେମାନଙ୍କ ମଧ୍ୟରେ ଲୋକମାନଙ୍କ ମଧ୍ୟରେ ଏହିସବୁ ଏକ ଖ୍ରୀଷ୍ଟାନୀର ଆତ୍ମା ଅଟେ, ଠିକ ମୂଷାଙ୍କ ପରି ସେମାନେ ସ୍ୱୟଂରୁ ନିଜସ୍ୱ ରୂପେ କରିପାରିଲା ଭଳି କୌଣସି ବିଶେଷ ଧରଣର ଚିହ୍ନକୁ ଆପଣମାନଙ୍କ ପାଇଁ ଚାହିଁଥିଲେ। ହେ ପ୍ରଭୁ, ଏହି ବର୍ଷ ଆମମାନେ ଏତିକି ସଂଖ୍ୟକ ଅଧିକ ସଦସ୍ୟଙ୍କୁ ଲାଭ କରିଅଛୁ। ଆପଣମାନେ ଯେ କେତେ ଅଧିକ ସଦସ୍ୟଙ୍କୁ ଲାଭ କରିଅଛନ୍ତି ତାହା କି ପ୍ରକାର ଧରଣର ଭିନ୍ନତାକୁ ସୃଷ୍ଟି କରିଥାଏ। ଆମମାନେ ମଣ୍ଡଳୀର ସଦସ୍ୟଗଣକୁ ହାସଲ କରିବାକୁ ପ୍ରୟାସ କରୁନାହୁଁ, ଆମମାନେ ତ ଖ୍ରୀଷ୍ଟଙ୍କ ଶରୀରର ସଦସ୍ୟଗଣକୁ ଖୋଜୁଅଛୁ। ସେହିମାନେ ହିଁ ତାହା ଅଟନ୍ତି ଯେଉଁମାନେ ଈଶ୍ୱରଙ୍କ ରାଜ୍ୟରେ ମନୁଷ୍ୟମାନଙ୍କ ଇଚ୍ଛାରୁ ନୁହେଁ, ମାତ୍ର ଈଶ୍ୱରଙ୍କ ଇଚ୍ଛାରୁ ତହିଁରେ ଜାତ ହୋଇଛନ୍ତି। ମନୁଷ୍ୟର ଆତ୍ମାରେ କିମ୍ବା ମନୁଷ୍ୟର ଜ୍ଞାନବୁଦ୍ଧିରେ ନୁହେଁ, ମାତ୍ର ଈଶ୍ୱରଙ୍କଠାରେ ଜାତ ହୋଇଛନ୍ତି। ପାଉଲ ଏପରି କହିଥିଲେ, ମୁଁ ମନୁଷ୍ୟର ଜ୍ଞାନର ଉତ୍କୃଷ୍ଟତା ସହିତ ଆଦୌ ତୁମ୍ବା ନିକଟକୁ ଆସିଲି ନାହିଁ, ମୁଁ ତ ଈଶ୍ୱରଙ୍କ ଆତ୍ମାରେ ପୁଣି ତାଙ୍କ ପୁନରୁତ୍ଥାନର ସମର୍ଥ ସହିତ ଆସିଥିଲି। ଯେପରିକି ତୁମମାନଙ୍କ ବିଶ୍ୱାସ ମନୁଷ୍ୟର ଚାତୁରୀପୂର୍ଣ୍ଣ ଜ୍ଞାନ ଉପରେ ନିର୍ଭର ନ କରି ଯୀଶୁଖ୍ରୀଷ୍ଟଙ୍କ ପୁନରୁତ୍ଥାନର ସମର୍ଥ ଉପରେ ନିର୍ଭର କରିବ, ତାହିଁ ସେହି ସମର୍ଥଟି ଥିଲା ଯାହା ସହିତ ସେ ଆସିଥିଲେ। ପରମେଶ୍ୱର ଆମମାନଙ୍କୁ ସାହାଯ୍ୟ କରନ୍ତୁ, ଯେପରି ସେହି ସମାନ କାର୍ଯ୍ୟକୁ ଆମମାନେ କରିପାରିବା। ପ୍ରତିଟି ବିଷୟ ଉପରେ ଅଧିକା ସମୟକୁ ବ୍ୟତୀତ କରିବାକୁ ଆମମାନେ କଦାପି ଇଚ୍ଛା କରୁନା। ବର୍ତ୍ତମାନ ମୁଁ ହାସଲ କରିବାକୁ ଚାହେଁ ଏହି ଉପାସନାଳୟ ପାଇଁ କିପରି ଧରଣର ସମାଚାର ରହିଅଛି, ଏହି ଉପାସନାଳୟଟି କିପରି ଧରଣର ଉପଦେଶକୁ ଶିକ୍ଷା ଦେବା ଉଚିତ, ସମାଚାରଟି ଏହାର କଣ ଅଟେ। ଏହି ମଣ୍ଡଳୀଟି ଅଲୌକିକ ଶରୀରଟି ଯେଉଁ ସର୍ବପ୍ରଥମ ସୁସମାଚାରକୁ ମୁଁ ଚିନ୍ତା କରିପାରେ ଯାହାକୁ ଏହି ମଣ୍ଡଳୀଟି ଶିକ୍ଷା ଦେବ, ତାହା ପାପ ନିମନ୍ତେ ଅନୁତାପ କରିବାର ପ୍ରସଙ୍ଗ ଅଟେ। ଆସନ୍ତୁ ଲୁକ 24 ଅଧ୍ୟାୟକୁ ଆଉ ଥରେ ଓଲଟାଇବା, କେବଳ କିଛି ସମୟ ପାଇଁ ସେପରି କରିବା। ଲୁକ 24 ଅଧ୍ୟାୟ ତାହା ଅଟେ ସର୍ବପ୍ରଥମ କାର୍ଯ୍ୟ ଯାହାକି ଏକ ମଣ୍ଡଳୀକୁ ନିହାତି ପକ୍ଷେ କରିବା ଅଛି, ତାହା ଅନୁତାପ କରିବାର କର୍ମଟି ଅଟେ। ପୁଣି
ଏହା ଅନୁତାପ କରିବାର ପ୍ରସଙ୍ଗକୁ ଶିକ୍ଷା ଦେବ। ତତ୍ପରେ ଯୀଶୁ ବିଦାୟ ନେବାକୁ ତତ୍ପର ହେଉଛନ୍ତି। ଏହା ଏହି ସୁସମାଚାରର ପୁସ୍ତକର ଶେଷ ଅଧ୍ୟାୟ ଅଟେ, ଯେତେବେଳେ କି ସେ ଏହି ଜଗତକୁ ଛାଡ଼ିବା ନିମନ୍ତେ ତତ୍ପର ହେଉଛନ୍ତି। ଲୁକ 24 ଅଧ୍ୟାୟ ତାହା ଅଟେ। ଆସନ୍ତୁ 46 ପଦରୁ ଆରମ୍ଭ କରିବା। ଆଉ ସେ ସେମାନେ କହିଲେ, ଏହି ପ୍ରକାର ଲେଖା ଅଛି, ଖ୍ରୀଷ୍ଟ ଦୁଃଖଭୋଗ କରିବେ ଓ ତୃତୀୟ ଦିନରେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ କରିବେ। ପୁଣି ଜେରୁସାଲମରୁ ଆରମ୍ଭ କରି ସମସ୍ତ ଜାତିଙ୍କ ନିକଟରେ ତାହାଙ୍କ ନାମରେ ପାପ କ୍ଷମା ନିମନ୍ତେ ମନ ପରିବର୍ତ୍ତନର ପ୍ରସଙ୍ଗ ଘୋଷଣା କରାଯିବ। ଓ ମୁଁ ତହିଁରେ ସମ୍ପୂର୍ଣ୍ଣ ରୂପେ ସିକ୍ତ ହେବାକୁ ଚାହେଁ, କାରଣ କିଛି ସମୟ ମଧ୍ୟରେ ମୁଁ କୌଣସି ଏକ ବିଶେଷ ପ୍ରକାରର ପ୍ରସଙ୍ଗ ମଧ୍ୟକୁ ପଦାର୍ପଣ କରୁଅଛି। ସକଳ ପାପରୁ କ୍ଷମା, ତାହାରି ଉପରେ ବିଚାର ବିମର୍ଶ କରିବାକୁ ଯାଉଅଛି। ଜେରୁସାଲମରୁ ଆରମ୍ଭ କରି ସମସ୍ତ ଜାତିଙ୍କ ନିକଟରେ ତାହାଙ୍କ ନାମରେ ପାପ କ୍ଷମା ନିମନ୍ତେ ମନ ପରିବର୍ତ୍ତନ ପ୍ରସଙ୍ଗ ଘୋଷଣା କରାଯିବ। ତୁମମାନେ ଏହି ସମସ୍ତ ବିଷୟର ସାକ୍ଷୀ ଅଟ।
The witness of the message. Repentance and remission of sins.
Amen.
Must be preached to all nations. It will begin at Jerusalem.
Amen.
Yeah. Oh, glory. Where did organization start from? Jerusalem? No, sir, from Rome.
Amen.
What started at Jerusalem? The baptism of the Holy Ghost.
Amen.
The baptism in Jesus' name for remission of sins.
Amen.
Repentance towards God. That began at Jerusalem and has to go to all nations.
Amen.
Hallelujah.
Thank you, Lord.
You see it?
ଅପେକ୍ଷା କରିଥାଅ। ସକଳ ଧର୍ମଶାସ୍ତ୍ର ଏପରି କହିଅଛି, ସେ ତ ସେଇ ଜଣଙ୍କ ଅଟନ୍ତି ଯାହାଙ୍କ ବିଷୟରେ ଭାବବାଦୀ କହିଥିଲେ, ସେ ତ ସେଇ ଜଣଙ୍କ ଅଟନ୍ତି ଯାହାଙ୍କ ବିଷୟରେ ସମ୍ପୂର୍ଣ୍ଣ ବାଇବଲଟି ଭରପୁର ହୋଇ ରହିଅଛି। ତାଙ୍କର ଚତୁର୍ଦିଗକୁ ଆଚ୍ଛାଦିତ କରି ରହିଅଛି। କିପରି ଧରଣର ବିଷୟକୁ ନିଶ୍ଚିତ ରୂପେ ଶିକ୍ଷା ଦେବାକୁ ଅଛି ସେ ବିଷୟକୁ ସେ ଅବଶ୍ୟ ଜାଣିବେ। କଣ ଯେ କରିବାକୁ ଥିଲା ସେ ବିଷୟକୁ ସେ ନିଶ୍ଚିତ ବୁଝିବେ। ଆଉ ସେ କହିଥିଲେ, ଜେରୁସାଲମରୁ ଆରମ୍ଭ କରି ସମସ୍ତ ଜାତି ନିକଟରେ ସାକ୍ଷୀର କାରଣେ ପାପ କ୍ଷମା ନିମନ୍ତେ ମନ ପରିବର୍ତ୍ତନ ପ୍ରସଙ୍ଗ ଘୋଷଣା କରାଯିବ। ଆଉ ସଂଗଠନଟି ରୋମ୍ରେ ଆରମ୍ଭ ହେଲା, ସାଙ୍ଗଠନିକ ମଣ୍ଡଳୀଟି ରୋମ୍ରେ ଆରମ୍ଭ ହେଲା, ଜର୍ମାନ ଦେଶ ମଧ୍ୟକୁ ପ୍ରସାରିତ ହେଲା, ଇଂଲଣ୍ଡ ଦେଶ ମଧ୍ୟକୁ ମାର୍ଟିନ ଲୁଥରଙ୍କ ପାଇଁ ପ୍ରସାରିତ ହେଲା, ଯୁକ୍ତରାଷ୍ଟ୍ର ପାଇଁ ଜନ୍ ୱେସ୍ଲିଙ୍କ ଯୋଗୁଁ ହେଲା, କାଲିଫର୍ଣ୍ଣିଆ ପାଇଁ ପେଣ୍ଟିକଷ୍ଟଲ ପାଇଁ ଜନ୍ ସ୍ମିଥଙ୍କ ଯୋଗୁଁ ପ୍ରସାରିତ ହେଲା। କିନ୍ତୁ ମଣ୍ଡଳୀଟି ଜେରୁସାଲମରେ ଶୁଭାରମ୍ଭ କରିଥିଲା। ଜେରୁସାଲମରୁ ଆରମ୍ଭ କରି ପରମେଶ୍ୱରଙ୍କ ପ୍ରତି ଅନୁତାପର ପ୍ରସଙ୍ଗ, ପୁଣି ସକଳ ପାପର ଧୌତିକରଣ ନିମନ୍ତେ ଯୀଶୁ ଖ୍ରୀଷ୍ଟ ନାମରେ ବାପ୍ତିସ୍ମ ଶିକ୍ଷାଟି ଘୋଷଣା କରାଯିବ। ଆଉ ନିଶ୍ଚିତ ରୂପେ ତାହା ହିଁ ହେବ। ସେ କହିଥିଲେ ଅବଶ୍ୟ ହେବ, ସେମାନେ ସମସ୍ତେ ଯେ ଏହାକୁ ପ୍ରଚାର କରିବେ, ସର୍ବତ୍ର ପ୍ରଚାର କରିବେ, ସେପରି କହିନଥିଲେ। ଏହାକୁ ଅବଶ୍ୟ ଆରମ୍ଭ କରାଯିବ, ଏହାକୁ ସର୍ବଜଗତକୁ ଅବଶ୍ୟ ପ୍ରେରିତ ହେବ, ଏହାକୁ ନିହାତି ପକ୍ଷେ ପ୍ରଚାର କରାଯିବ। କିନ୍ତୁ ସେଠାରେ ଏହାର ଅତି ଅଳ୍ପ ବିଷୟ ରହିଥିଲା, କିନ୍ତୁ ତାହା ହିଁ ଏହା ଅଟେ ଯାହାକୁ ସେ କହିଥିଲେ। ଏହାର ସମାଚାରଟି ଅଟେ, ତାହା ହିଁ ମଣ୍ଡଳୀର ସମାଚାରଟି ଅଟେ। ଏପରି ଗୋଟିଏ ମାତ୍ର ମଣ୍ଡଳୀକୁ ମୋତେ ଦେଖାନ୍ତୁ ଯିଏକି ଏହାକୁ ଶିକ୍ଷା ଦେଉଅଛି। ଏହା ଯେ କେଉଁ ମଣ୍ଡଳୀରେ କାର୍ଯ୍ୟରତ ସେ ବିଷୟଟିକୁ ମୋତେ ଜଣାନ୍ତୁ, ଏହାକୁ ଆପଣମାନେ ଆଦୌ ହାସଲ କରିବେ ନାହିଁ। ଦ୍ୱିତୀୟ ପ୍ରକାର ସମାଚାରଟି, ଯୀଶୁ ହିଁ ରାଜା ଅଟନ୍ତି, ଯୀଶୁ ହିଁ ରାଜା ଅଟନ୍ତି, ପୁଣି ସଦାସର୍ବଦା ଜୀବିତ ଅଟନ୍ତି। ମାଥିଉ 28:20 ପଦର ଅନୁସାରେ ଯୀଶୁ ହିଁ ରାଜା ଅଟନ୍ତି, ପୁଣି ସଦାସର୍ବଦା ଜୀବିତ ଅଟନ୍ତି। ତାହା ହିଁ ସେହି ପ୍ରସଙ୍ଗଟି ଅଟେ ଯାହାକୁ ମଣ୍ଡଳୀ ଅବଶ୍ୟ ପ୍ରଚାର କରିବା ଉଚିତ। ମାଥିଉ 28:20 ପଦ ଅନୁସାରେ, ମୁଁ ତୁମମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି ସେହିସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର। ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମମାନଙ୍କ ସଙ୍ଗେ ସଙ୍ଗେ ଅଛି। ତାହା ସତ୍ୟ କଥା ଅଟେ ନା? ଏବ୍ରିୟ 13:8 ପଦ ଅନୁସାରେ ଯୀଶୁଖ୍ରୀଷ୍ଟ କାଲି ଆଜି ପୁଣି ଚିରଦିନ ସମାନ ଅଟନ୍ତି। ତାହା ହିଁ ମଣ୍ଡଳୀର ସମାଚାରଟି ଅଟେ। ତାଙ୍କର କାର୍ଯ୍ୟକୁ କରୁଥିବା, ତାଙ୍କର ପୁନରୁତ୍ଥାନକୁ ପ୍ରମାଣ କରୁଥିବା, ପୁଣି ସକଳ ସାକ୍ଷ୍ୟକୁ ପ୍ରଦାନ କରୁଥିବା, ଏହା ହିଁ ମଣ୍ଡଳୀର ସମାଚାର ଅଟେ। ପୁଣି ସେମାନେ ଏହାକୁ ଯେ ସତରେ ଲାଭ କରିଥିଲେ ଅଥବା ନୁହେଁ ସେ କଥାଟି ପ୍ରେରିତ 5:32 ପରେ ରହିଛି। ଯେତେବେଳେ ପ୍ରେରିତ 5:32 ପଦକୁ ଆମମାନେ ଖୋଲିଥାଉ ପୁଣି ଆମମାନେ ଏହି ସମସ୍ତ ବିଷୟ ସାକ୍ଷୀ ଆଉ ଯେଉଁ ପବିତ୍ରାତ୍ମାଙ୍କୁ ଈଶ୍ୱର ଆଜ୍ଞା ପ୍ରଣକାରୀମାନଙ୍କୁ ଦେଇଅଛନ୍ତି ସେ ମଧ୍ୟ ସାକ୍ଷୀ ତାଙ୍କୁ ନିଶ୍ଚିତ ରୂପେ ସାକ୍ଷୀ ସ୍ୱରୂପ ହେବାର ଅଛି। ଯୌନ 14:12 ପଦରେ ସେ ଏହି ଶିକ୍ଷାକୁ ଦାନ କରନ୍ତି ମଣ୍ଡଳୀକୁ ଯେ କଣ କରିବାକୁ ଅଛି ତାହା ଶିକ୍ଷା ଦିଅନ୍ତି। ଯୌନ 14:12 ଦେଖିବା ଯେ ତାହା ପ୍ରକୃତରେ କଣ କହିଥାଏ ତେଣୁ ଏହାକୁ ଆମମାନେ ପାଠ କରିବା ପୁଣି ଏହାକୁ କାର୍ଯ୍ୟକାରୀ କରିବା ଭଲ କଥା। ଯୌନ 14:12 ପୁଣି ଏହାର 12 ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି ମୋ ଠାରେ ଯେ ବିଶ୍ୱାସ କରେ ମୁଁ ଯେଉଁ ଯେଉଁ କର୍ମ କରୁଅଛି ସେ ମଧ୍ୟ ସେହି ସବୁ କରିବ ଆଉ ସେ ସବୁ ଅପେକ୍ଷା ଅଧିକ ମହତ୍ କର୍ମ କରିବ କାରଣ ମୁଁ ପିତାଙ୍କ ନିକଟକୁ ଯାଉଅଛି। ଯୀଶୁ ଖ୍ରୀଷ୍ଟ ଯେ କାଲି ଆଜି ଆଉ ଚିରଦିନ ସମାନ ଅଟନ୍ତି ମଣ୍ଡଳୀ ମଧ୍ୟରେ ବାସ କରୁଅଛନ୍ତି ମଣ୍ଡଳୀର ରାଜା ଅଟନ୍ତି ମୃତମାନଙ୍କ ମଧ୍ୟରୁ ଜୀବିତ ହୋଇଅଛନ୍ତି ତାହା ହିଁ ମଣ୍ଡଳୀର ସମାଚାର ଅଟେ। କାଲି ଆଜି ପୁଣି ଚିରଦିନ ସମାନ ଅଟନ୍ତି ସେହି ସମାନ ଧରଣର କାର୍ଯ୍ୟ ଗୁଡାକୁ ସଫଳ କରୁଅଛନ୍ତି। ଯୀଶୁ ଯେ ସକଳ କର୍ମ କରିଥିଲେ ସେ ସବୁ କର୍ମକୁ କରୁଅଛି ତାହା ହିଁ ମଣ୍ଡଳୀର ସମାଚାର ଅଟେ। ଯଦି ମଣ୍ଡଳୀଟି ତାହାକୁ ଶିକ୍ଷା ଦେଉନାହିଁ ତେବେ ତ ଏହା ଏକ ଭ୍ରାନ୍ତ ଧରଣର ଶିକ୍ଷାକୁ ଶିକ୍ଷା ଦେଉଅଛି ତାହା ହିଁ ସେହି ଶିକ୍ଷାଟି ଅଟେ ଯାହାକୁ ପ୍ରଚାର କରିବା ନିମନ୍ତେ ଯୀଶୁ ଆଦେଶ ଦେଇଥିଲେ। ଆଉ ଅଧିକା କଣ କରାଯିବ ଏପରି ଅଟେ କି ନୁହେଁ ଆମମାନେ କିପରି ଭାବରେ ବୁଝିବୁ। ଏହି ଲୋକ ଗୁଡାକ ସେମାନେ କହନ୍ତି ଭଲ କଥା ମୁଁ ଜଣେ ବିଶ୍ୱାସୀ। ମାର୍କ 16 ବିଶ୍ୱାସୀମାନଙ୍କ ନିମନ୍ତେ ତାଙ୍କର ମଣ୍ଡଳୀ ପାଇଁ ଯୀଶୁଙ୍କର ସର୍ବଶେଷ ଆଦେଶଟି ଯେ କଣ ଥିଲା ଆସନ୍ତୁ ତାହାକୁ ଦେଖିବା। ମାର୍କ 16 ଦେଖନ୍ତୁ ଆପଣଙ୍କ ମଣ୍ଡଳୀ ପାଇଁ ତାଙ୍କର ସର୍ବଶେଷ ସମାଚାରଟି ଯେ କଣ ଥିଲା ସେ ବିଷୟକୁ ଆମେ ଲକ୍ଷ୍ୟ କରିବୁ। ତତ୍ପରେ ତାଙ୍କର ଆଦେଶଟିକୁ ଆମେ ପ୍ରକୃତରେ ପାଳନ କରୁଛୁ କି ନାହିଁ ସେ କଥାକୁ ଆମେ ଲକ୍ଷ୍ୟ କରିବୁ। ମାର୍କ 16 ଆସନ୍ତୁ 14 ମାନେ ଆରମ୍ଭ କରିବା। ମାର୍କ 16 ଆସନ୍ତୁ 14 ଆମେ ଆରମ୍ଭ କରିବା। ଏଥି ଉତ୍ତରେ 11 ଶିଷ୍ୟ ଭୋଜନରେ ବସିଥିବା ସମୟରେ ସେ ସେମାନଙ୍କୁ ଦର୍ଶନ ଦେଲେ ଏତେବେଳେ ସେ ହିଁ ମଣ୍ଡଳୀର ଆଦେଶ ସ୍ୱରୂପ ଅଟନ୍ତି। ଶୁଣନ୍ତୁ ସର୍ବଶେଷ ଆଦେଶକୁ କର୍ଣ୍ଣପାତ କରନ୍ତୁ ଆମେ ସ୍ୱୟଂରୁ ନିଜ ନିଜକୁ ପରୀକ୍ଷା ନିରୀକ୍ଷା କରି ଦେଖିବୁ ଯେ ଆମେ ପ୍ରକୃତରେ ବିଶ୍ୱାସୀ ଅଟୁ କି କିମ୍ବା ଆମେ ଏହି ମଣ୍ଡଳୀରେ ଅବସ୍ଥାନ କରି ରହିଛୁ କି ନୁହେଁ ସେ କଥାକୁ ଲକ୍ଷ୍ୟ କରିବୁ। ଏଥି ଉତ୍ତରେ 11 ଶିଷ୍ୟ ଭୋଜନରେ ବସିଥିବା ସମୟରେ ସେ ସେମାନଙ୍କୁ ଦର୍ଶନ ଦେଲେ ଏବଂ ସେମାନଙ୍କର ଅବିଶ୍ୱାସ ଓ ହୃଦୟର କଠିନତା ହେତୁ ସେମାନଙ୍କୁ ଅନୁଯୋଗ କଲେ କାରଣ ଯେଉଁମାନେ ତାହାଙ୍କୁ ପୁରୋହିତ ଦେଖିଥିଲେ ସେମାନଙ୍କ କଥା ସେମାନେ ବିଶ୍ୱାସ କରିନଥିଲେ। କେହି ଜଣେ ବ୍ୟକ୍ତି ତାଙ୍କୁ ଦର୍ଶନ କରିଥିଲେ କେହି ଜଣେ ବ୍ୟକ୍ତି ସେମାନଙ୍କୁ ଏ ସମ୍ବନ୍ଧରେ ଅବଗତ କରାଇବା ପାଇଁ ଚେଷ୍ଟା କରୁଥିଲେ ତଥାପି ସେମାନେ ଏହି ସମ୍ବାଦକୁ ବିଶ୍ୱାସ କଲେ ନାହିଁ। ଆଜିକାଲିର ଅବସ୍ଥାଟି ଯଦି ଠିକ ଏକା ପ୍ରକାରର ହୋଇନଥାଏ ସେ ଯେ ଜୀବିତ ସେ କଥାଟି ଆମେ ଜାଣୁ ତାଙ୍କ ଆତ୍ମାଙ୍କର ସାକ୍ଷ୍ୟଟିକୁ ଆମେ ନିଜେ ମଧ୍ୟ ଲଭିଛୁ। ସମଗ୍ର ମଣ୍ଡଳୀ ମଧ୍ୟରେ ତାଙ୍କର ସମର୍ଥକୁ ସଞ୍ଚୟିତ ହେବା ବିଷୟକୁ ଆମେ ଲକ୍ଷ୍ୟ କରୁ। ସହସ୍ର ଲୋକମାନଙ୍କ ଗ୍ରହଣକୁ ଦେଖୁଛୁ ପୁଣି ଗୁପ୍ତ ବିଚାର ଗୁଡାକ ପ୍ରଘଟ କରୁଥିବା ଦେଖୁଛୁ। ଏହି ଜଗତରେ ସେ ଥିବା ସମୟରେ ଯେପରି କର୍ମକୁ କରିଥିଲେ ଠିକ୍ ସେହିପରି ଧରଣର କାର୍ଯ୍ୟକୁ ଗୁପ୍ତ ବିଚାର ଗୁଡ଼ିକୁ ଏତେ ମଧ୍ୟ ପ୍ରଘଟ କରୁଛନ୍ତି ଯେପରି ଭାବରେ ବାଇବଲ କହିଅଛି ପରମେଶ୍ୱରଙ୍କ ବାକ୍ୟର ସମ୍ବନ୍ଧରେ କହିଅଛି ଆଉ ସେ ହିଁ ତ ପରମେଶ୍ୱରଙ୍କ ବାକ୍ୟ ଅଟନ୍ତି। ଆଦ୍ୟରେ ବାକ୍ୟ ଥିଲେ ବାକ୍ୟ ଈଶ୍ୱରଙ୍କ ସହିତ ଥିଲେ ଆଉ ବାକ୍ୟ ଦେହଧାରୀ ହେଲେ ପୁଣି ଆମମାନଙ୍କ ମଧ୍ୟରେ ବାସ କଲେ। ପରମେଶ୍ୱରଙ୍କ ବାକ୍ୟ ତୀକ୍ଷ୍ଣତର ଦ୍ୱିଧାରୀ ଖଡ଼ଗ ଠାରୁ ତୀକ୍ଷ୍ଣତର ଆଉ ପ୍ରାଣ ଓ ଆତ୍ମା ଗ୍ରନ୍ଥି ଓ ମଜ୍ଜାର ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ ଏବଂ ହୃଦୟର ଚିନ୍ତା ଭାବର ସୂକ୍ଷ୍ମ ବିଚାରକ ଅଟେ। ଖ୍ରୀଷ୍ଟ କହିଲେ ମୁଁ ଯେଉଁ ଯେଉଁ କର୍ମ କରୁଅଛି ତୁମେମାନେ ମଧ୍ୟ ସେହି ସବୁ କରିବ ତାହାକୁ କରୁଥିବା ଆଚରଣକୁ ଲକ୍ଷ୍ୟ କରନ୍ତୁ। ଏହାକୁ କରୁଥିବା ବିଷୟକୁ କେତେଜଣ ଦେଖନ୍ତି ତାହାକୁ କରୁଥିବା ବିଷୟକୁ କେତେଜଣ ଦେଖନ୍ତି ଅବଶ୍ୟ ସେ ଯେ ଏହାକୁ କରନ୍ତି ତାହା ଆମମାନଙ୍କୁ ଜଣା। ସେଠାରେ ବାସ କରନ୍ତି ସେ ଆମର ଅନ୍ତଃକରଣରେ ବାସ କରନ୍ତି। ସେମାନେ ଏହାଙ୍କୁ ଆଦୌ ବିଶ୍ୱାସ କଲେ ନାହିଁ ସେମାନେ ସେତେବେଳେ ମଧ୍ୟ ଏହାଙ୍କୁ ବିଶ୍ୱାସ କରିନଥିଲେ। ସେମାନେ ବର୍ତ୍ତମାନର ସମୟରେ ସୁଦ୍ଧା ଏହାଙ୍କୁ ବିଶ୍ୱାସ କରନ୍ତି ନାହିଁ ସେ ଯେ ମୃତ୍ୟୁ କଲେ ଏ କଥାକୁ ସେମାନେ ବିଶ୍ୱାସ କରନ୍ତି ଆଉ ଏହା ତାହାକୁ ବ୍ୟବସ୍ଥିତ କରିଥିଲା ତତ୍ପରେ କେତେକ ଐତିହାସିକ ବିଷୟକୁ ଘଟଣାବଳୀକୁ ଆମମାନେ ଲାଭ କରିଥିଲୁ ଅର୍ଥାତ୍ କେତେକ ବର୍ଷ ତଳେ କେହି ଜଣେ ବ୍ୟକ୍ତି ଉଦୟ ହେଲେ ପୁଣି ମଣ୍ଡଳଟିଏ ସ୍ଥାପନା କଲେ ତତ୍ପରେ ଏକ ମତବାଦକୁ ଲେଖିଲେ ଆଉ ତାହା ହିଁ ସେହି ଧର୍ମ ବିଧାନ ଅଟେ ଯେଉଁରେ ଆମମାନେ ଅଦ୍ୟାବଧି ଅବସ୍ଥାନ କରି ରହିଅଛୁ ତାହା ତ ମୂର୍ତ୍ତି ପୂଜା ଅଟେ ସତ୍ୟ କଥା ତହିଁରେ କୌଣସି ସତ୍ୟତା ରହିନାହିଁ ଓହୋ ସତ୍ୟତା ମୁଁ ସେପରି କହେ ନାହିଁ ଜଣେ ମନୁଷ୍ୟ ସମ୍ଭବତଃ ଏହାକୁ ପ୍ରସ୍ତୁତ କରିଥାଇ ପାରନ୍ତି ସେହି ବ୍ୟକ୍ତି ଜଣକ ସମ୍ଭବତଃ ଅଧିକ ବିଶ୍ୱସ୍ତ ହୋଇଥାଇ ପାରନ୍ତି ତଥାପି ଆପଣଙ୍କ ମଣ୍ଡଳୀକୁ ପରମେଶ୍ୱର ସେପରି ଢଙ୍ଗରେ ଆଦୌ ବ୍ୟବସ୍ଥିତ କରନ୍ତି ନାହିଁ ସେ ଏହାକୁ କଦାପି ଆବଶ୍ୟକ କରିନଥିଲେ ସେମାନେ ଜଣେ ରାଜାଙ୍କୁ ଯେତେବେଳେ ମାଗିଲେ ସାମୁଏଲ ସେମାନଙ୍କ ପାଖକୁ ଡାକିଲେ ଆଉ ଏହା କହିଲେ ସେ କହିଲେ ମୁଁ ତୁମମାନଙ୍କୁ କିଛି ପଚାରିବାକୁ ଚାହେଁ ମୁଁ ତୁମମାନଙ୍କୁ କେବେ ଅସତ୍ୟ କଥା କହିଅଛି କି ମୁଁ ତୁମମାନଙ୍କୁ କେବେ ଅର୍ଥ ଭିକ୍ଷା କରିଛି କି ଯାହା ସତ୍ୟ କଥା ଥିଲା ତଦ୍ଭିନ୍ନ ଅନ୍ୟ କୌଣସି ବିଷୟ ପ୍ରଭୁଙ୍କ ନାମରେ ତୁମମାନଙ୍କୁ କଦାପି କହିଛି କି ତୁମମାନେ ଜଣେ ରାଜାଙ୍କୁ ଯେ ଆବଶ୍ୟକ କର ତୁମମାନଙ୍କ ପାଇଁ ପରମେଶ୍ୱର ସେପରି ଇଚ୍ଛା ଆଦୌ କରନ୍ତି ନାହିଁ ସେ ତ ତୁମମାନଙ୍କର ରାଜା ହୋଇ ରହିବାକୁ ଚାହାନ୍ତି ସେ କହିଲେ ଆହେ ସାମୁଏଲ ନିଶ୍ଚିତ ରୂପେ ତୁମ୍ଭେ ସତ୍ୟବାଦୀ ଅଟ ଆପଣ ଜଣେ ଯୋଗ୍ୟ ଉତ୍ତମ ଭାବବାଦୀ ଅଟନ୍ତି ଆପଣ ସତ୍ୟ ବିନ୍ଦୁ ଅନ୍ୟ କୌଣସି ବିଷୟ ଆମମାନଙ୍କୁ ଆଦୌ କହିନାହାନ୍ତି ଆପଣ ଅର୍ଥ ପାଇଁ କଦାପି ଆମମାନଙ୍କୁ ଯାତନା କରିନାହାନ୍ତି ଏହିସବୁ କଥା ନିରାଟ ସତ୍ୟ କଥା ଅଟେ ତଥାପି ଅନ୍ୟମାନଙ୍କ ପରି ଆମମାନେ ମଧ୍ୟ ପରିଚିତ ହେବାକୁ ଚାହୁଁ ଯେପରି ଭାବେ ହେଉ ପଛେ ଆମେ ଜଣେ ରାଜାଙ୍କୁ ଚାହୁଁ ସାମୁଏଲ କହିଲେ ଏହା ତ ତୁମମାନଙ୍କ ପାଇଁ ହୃଦୟ ବିଦାରକ ଯନ୍ତ୍ରଣାର ପୁଣି ବଡ଼ ସମସ୍ୟାର କାରଣ ହୋଇ ପରିଚିତ ହେବାକୁ ଯାଉଅଛି ଏହା କରିବାକୁ ଯାଉଅଛି ସେ ତୁମମାନଙ୍କ ପୁତ୍ରଗଣଙ୍କୁ ଆଉ କନ୍ୟାଗଣଙ୍କୁ ନେବାକୁ ଯାଉଅଛି ଯେ ସକଳ ବିଷୟକୁ ସେ ଏମାନଙ୍କ ଦ୍ୱାରା କରିବ ତଦ୍ୱାରା ସେମାନଙ୍କୁ ପ୍ରଦୂଷଣ କରିବାକୁ ଯାଉଅଛି ସେକୁ କରିବ ଆଉ ସେପରି କଲା ଏହା ସତ୍ତ୍ୱେ ସେମାନେ ଜଣେ ରାଜାଙ୍କୁ ଯାଚନା କଲେ ତାହା ହିଁ ସେହି ଏକା ପ୍ରକାର ମାର୍ଗ ଅଟେ ଯାହାକୁ ସେମାନେ ଆଜିକାଲି କରନ୍ତି ଆହେ ଆମମାନଙ୍କ ସହିତ କିଛିଟା ଭିନ୍ନ ଧରଣ ନାମ ଯେ ସଂଯୁକ୍ତ ହୋଇ ରହିଥାଉ ତାହା ଆମମାନେ ଚାହୁଁ ଲୋକେ ଆମମାନଙ୍କୁ ଯେତେବେଳେ ପଚାରନ୍ତି ଆମମାନଙ୍କୁ ସେମାନଙ୍କୁ ତାହା କହିବାର ଅଛି ଆମମାନେ ବ୍ୟାପ୍ଟିଷ୍ଟ ଆମମାନେ ମେଥଡିଷ୍ଟ ସେପରି କହିବାକୁ ଅଛି ଆପଣମାନେ ଯେ ଖ୍ରୀଷ୍ଟିଆନ ଅଟନ୍ତି କେବଳ ତାହା ହିଁ କହନ୍ତୁ ତାହା ହିଁ ସତ୍ୟ କଥା ଖ୍ରୀଷ୍ଟଙ୍କର ପରି ହୁଅନ୍ତୁ ସେ ମୃତ୍ୟୁରୁ ଉତ୍ଥିତ ହେଲା ପରେ ସେମାନେ ଏହାଙ୍କୁ ବିଶ୍ୱାସ କରେ ନାହିଁ ତତ୍ପରେ ସେମାନେ କହିଲେ ସେହି ଶ୍ରେଷ୍ଠ ଆଦେଶକୁ ବୁଝନ୍ତୁ ତୁମେମାନେ ଯାଅ ଜଗତର କେତେ ଦୂର ପର୍ଯ୍ୟନ୍ତ ଆରେ ବା ମୁଁ ଭାବିଥିଲି କେବଳ ଜେରୁସାଲମ ପର୍ଯ୍ୟନ୍ତ କେହି ଜଣେ କହିଥିଲେ ସେହି ସବୁ ଚିହ୍ନ କେବଳ ଜେରୁସାଲମରେ ହେଲା ସମସ୍ତ ଜଗତକୁ ଯାଅ ପୁଣି ସୁସମାଚାର ପ୍ରଚାର କର ସୁସମାଚାର ଯେ କଣ ଅଟେ ସେ କଥାକୁ କେତେ ଜଣ ଜାଣନ୍ତି ବଚନ ସେପରି ନୁହେଁ ପାଉଲ କହିଥିଲେ ତେଣୁ ଆମମାନଙ୍କ ସୁସମାଚାର କେବଳ ବାକ୍ୟରେ ନୁହେଁ ମାତ୍ର ଶକ୍ତି ପବିତ୍ର ଆତ୍ମା ଓ ଅତ୍ୟନ୍ତ ନିଶ୍ଚୟତା ସହ ତୁମମାନଙ୍କ ନିକଟରେ ଉପସ୍ଥିତ ହେଲା ବଚନକୁ କ୍ରିୟାଶୀଳ କରିବା ନିମନ୍ତେ ସୁସମାଚାର ଈଶ୍ୱରଙ୍କ ସାମର୍ଥ୍ୟ ଅଟେ ଏହା ଯାହା କିଛି କହନ୍ତି ତାହାକୁ କାର୍ଯ୍ୟକାରୀ କରିବେ ସମସ୍ତ ଜଗତକୁ ଯାଇ ସୁସମାଚାର ପ୍ରଚାର କର କେବଳ ଗୋରା ଲୋକଙ୍କ ନିକଟରେ କିମ୍ବା କେବଳ ଧୂସର ବର୍ଣ୍ଣର ଲୋକମାନଙ୍କ ନିକଟରେ କେବଳ ହଳଦିଆ କଳା ଲୋକଙ୍କ ନିକଟରେ ସୁସମାଚାର କର ବୋଲି ଆଜ୍ଞା ଥିଲା କି ସମସ୍ତ ଜାତି ନିକଟରେ ପ୍ରଚାର କର ଆମେନ୍ ପ୍ରତ୍ୟେକ ଜାତି ନିକଟରେ ତାହା ଯେ ସେପରି ଧରଣର ଅର୍ଥକୁ ପ୍ରକାଶ କରେ ସେ କଥା ଆପଣମାନେ ବିଶ୍ୱାସ କରନ୍ତି କି ଏକଦା ପରମେଶ୍ୱରଙ୍କୁ ଅଲୌକିକ ରୂପେ ସମର୍ଥର କାର୍ଯ୍ୟକୁ କରିବାର ଦେଖିଅଛି ବିରୁଡି ଗୁଡାକୁ ଦଂଶନ ନ କରିବାର ଚମକପ୍ରଦ କାର୍ଯ୍ୟକୁ ସେ କରିଥିବା ବିଷୟକୁ ମୁଁ ଦେଖିଅଛି ଏକ ଉପଜମ ଯିଏକି ସାରା ରାତି ମରି ପଡିଥିଲା ତାହାକୁ ଜୀବିତ କରି ଉଠାଇବା ଘଟଣାକୁ ମୁଁ ଦେଖିଅଛି ପ୍ରତ୍ୟେକ ଜାତିକୁ ପ୍ରତ୍ୟେକ ପ୍ରାଣୀକୁ ଆପଣମାନେ ଯେ କୌଣସି ବସ୍ତୁ ଉପରେ ନିବେଦନ କରି କହନ୍ତି ସୁଷମାଚାରଟି ତ ସେହି ସବୁ ଉପରେ ପ୍ରଭାବ ବିସ୍ତାର କରିବ ଆପଣମାନେ କହନ୍ତି ଭାଇ ବ୍ରହ୍ମ ତାହା ଭୁଲ ଅଟେ ଏହା ଆଦୌ ଭୁଲ କଥା ନୁହେଁ ସେହି ବୃକ୍ଷଟିକୁ ଯୀଶୁ କହିଥିଲେ ତୁ ସାପଗ୍ରସ୍ତ ହେ ଏହି ସମୟରୁ ଆଉ କେହି ବ୍ୟକ୍ତି ତୋଠାରୁ ଫଳ ନ ଖାଉ ଆଉ ସେହି ବୃକ୍ଷଟିକୁ ସୁସମାଚାର ପ୍ରଚାର କରାଯାଇଥିଲା ଆମେନ୍ ଚମତ୍କାର ଠିକ ଏହି ସମୟରେ ମୁଁ ଆତ୍ମିକ ମନା ବୋଧ କରେ ପ୍ରତ୍ୟେକ ଜାତି ନିକଟରେ ଆମେନ୍ ଏହାକୁ କାହା ନିକଟରେ ପ୍ରଚାର କର ପ୍ରତ୍ୟେକ ଜାତି ନିକଟରେ ଏହି ସବୁ ଶିକ୍ଷା ପ୍ରତି ଅଧିକା କିଛି ସମୟ ଅତିବାହିତ କରିବାକୁ ଆମମାନେ ଯଦି କିଛିଟା ଅଧିକ ସମୟକୁ ହାସଲ କରିଥାନ୍ତୁ, ପୁଣି ଯିଏ ବିଶ୍ୱାସ କରେ ଆଉ ବାପ୍ତିତ ହୁଏ ସେ ପରିତ୍ରାଣ ପାଇବ। ଓ ମୁଁ ଯେ ବାପ୍ତିତ ଅଟେ ଏପରି ମୁଁ ବିଶ୍ୱାସ କରେ। ଭଲ କଥା, ଉତ୍ତମ, ସଠିକ ବିଷୟ। ଯିଏ ବିଶ୍ୱାସ କରେ ଆଉ ବାପ୍ତିତ ହୁଏ ସେ ପରିତ୍ରାଣ ପାଏ, ସେ ପରିତ୍ରାଣ ପାଇବ। ଯିଏ ବିଶ୍ୱାସ ନ କରେ ସେ ଦୋଷୀକୃତ ହେବ, ଦଣ୍ଡିତ ହେବ। ଆହେ ମୁଁ ଜଣେ ବିଶ୍ୱାସୀ, ଏଥିପାଇଁ ଆନନ୍ଦିତ ଅଟେ। କ୍ଷଣଭର ପାଇଁ ଅପେକ୍ଷା କରନ୍ତୁ। ପୁଣି ଏହା ଦୁଇଟି ବିଭିନ୍ନ ବଚନର ଯୋଗସୂତ୍ର ଅଟେ। ଉଭୟକୁ ଏକ ବାକ୍ୟରେ ସଂଯୁକ୍ତ କରିବାକୁ ପ୍ରଚେଷ୍ଟା କରିଥାଏ। ପୁଣି ଏହିସବୁ ଚିହ୍ନ, ଆହେ ଆପଣମାନେ ଯେ ଚିହ୍ନରେ ବିଶ୍ୱାସ କରନ୍ତି ନାହିଁ ଏପରି ମୁଁ ବିଚାର କରିଥିଲି, ତାହା ତ ଯୀଶୁଙ୍କର ନିଜସ୍ୱ ବଚନ ଅଟେ। ତାଙ୍କ ସହିତ ଏହା ପାଇଁ ଯୁକ୍ତିତର୍କ କରନ୍ତୁ। ଏହିସବୁ ଚିହ୍ନ ଅନୁବର୍ତ୍ତୀ ହେବ, ହୋଇପାରେ ସେଗୁଡ଼ିକ ଅନୁବର୍ତ୍ତୀ ହେବେ ସେପରି କଦାପି ନୁହେଁ। ଅଧିକାଂଶ ସମୟରେ ସେମାନେ ତଦ୍ରୁପ କରନ୍ତି। ଯେଉଁମାନେ ବିଶ୍ୱାସ କରନ୍ତି ଏଗୁଡ଼ିକ ସେମାନଙ୍କ ଅନୁବର୍ତ୍ତୀ ହେବେ। ଆପଣମାନେ ଏ କଥାକୁ ବିଶ୍ୱାସ କରନ୍ତି ଅଥବା ନୁହେଁ ତାହାକୁ ଆମମାନେ ଏତେବେଳେ ଲକ୍ଷ୍ୟ କରିବାକୁ ଯାଉଅଛୁ। ଆପଣମାନଙ୍କର ସଂଗଠନଟି ଏହାକୁ ପ୍ରକୃତରେ ବିଶ୍ୱାସ କରେ କି ନାହିଁ ସେ ବିଷୟକୁ ଧ୍ୟାନ କରିବାକୁ ଯାଉଅଛୁ। ସେମାନେ ଯେ ବିଶ୍ୱାସ କରନ୍ତି ଏକଥା ସେମାନେ କହିଥାଇ ପାରନ୍ତି। ଯୀଶୁ କହିଥିଲେ ଯେଉଁମାନେ ବିଶ୍ୱାସ କରନ୍ତି ଏହିସବୁ ଚିହ୍ନ ସେମାନଙ୍କର ଅନୁବର୍ତ୍ତୀ ହେବ। ତୁମେମାନେ ସକଳ ମଣ୍ଡଳୀ ଆଉ ତୁମମାନେ ଯେଉଁମାନେ କି ଅଲୌକିକ ସୁସ୍ଥତା ବିଷୟକୁ ଆଦୌ ବିଶ୍ୱାସ କରନାହିଁ ସେମାନଙ୍କୁ କହେ, ଏହା ଟେପ୍ରେ ସଂଗୃହୀତ ହୋଇଅଛି, ଆପଣମାନେ ଏହାକୁ ବୁଝନ୍ତି। ମୁଁ କେବଳ ଆପଣମାନଙ୍କୁ କହୁନାହିଁ, କେହି ଜଣେ ଅନ୍ୟ ବ୍ୟକ୍ତି ଏହାକୁ ଶୁଣିବାକୁ ଯାଉଅଛନ୍ତି। ଆପଣ ଯେ ଈଶ୍ୱରଙ୍କଠାରେ ବିଶ୍ୱାସ କରନ୍ତି, ପୁଣି ତାଙ୍କର ଆଦେଶରେ ବିଶ୍ୱାସ କରନ୍ତି, ପୁଣି ସୁସମାଚାରକୁ ଘେନିଯିବା ନିମନ୍ତେ ଆପଣଙ୍କ ମଣ୍ଡଳୀଟିରେ ଆଦେଶ ପାଇଛି, ଏପରି ବିଶ୍ୱାସ ରଖି ତାହାକୁ ଦାବି କରନ୍ତି କି? ଆଉ ସର୍ବପ୍ରଥମ କାର୍ଯ୍ୟଟି ଚିହ୍ନ ଅଲୌକିକ ସୁସ୍ଥତାର ବିଷୟ ଅଟେ। ଆପଣ ଶିଷ୍ୟମାନଙ୍କୁ ସେ ଯେତେବେଳେ ଅନ୍ୟତ୍ର ପ୍ରେରଣ କଲେ ସେତେବେଳେ ସର୍ବପ୍ରଥମ ଚିହ୍ନ ଯାହାକୁ ଯୀଶୁ କହିଥିଲେ ତାହା କଣ ଥିଲା? ମାଥ୍ୟୁ 10:1 ପଦରେ ପୀଡିତମାନଙ୍କୁ ସୁସ୍ଥ କର, ଭୂତମାନଙ୍କୁ ଛଡ଼ାଅ, ଏହା ହିଁ ଥିଲା ସର୍ବଶେଷ ଆଦେଶଟି ଯାହାକୁ ସେ ଆପଣାର ମଣ୍ଡଳୀକୁ କହିଥିଲେ ତାହା କଣ ଥିଲା? ପୀଡିତମାନଙ୍କୁ ସୁସ୍ଥ କର, ଭୂତଗୁଡାକୁ ଛଡ଼ାଅ। ପ୍ରଥମ ଆଉ ଶେଷ ବିନ୍ୟାମିନ ଆଉ ରୁବେନ, ଆଲଫା ଓ ଓମେଗା, ସେ ଯିଏ ଥିଲେ, ଯିଏ ଅଟନ୍ତି, ପୁଣି ଯିଏ ଆସିବେ, ପ୍ରଭାତି ନକ୍ଷତ୍ର, ଦାଉଦଙ୍କ ମୂଳ ପୁଣି ବଂଶଧର ଅଟନ୍ତି, ହାଲେଲୁୟା, ତାହା ହିଁ ତାଙ୍କରି ପାଇଁ ଅଟେ। ଆଜ୍ଞା, ହଁ, ବିଶ୍ୱାସୀ ମାନଙ୍କର ଏହିସବୁ ଚିହ୍ନ ଅନୁବର୍ତ୍ତୀ ହେବ। ସେମାନେ ମୋ ନାମରେ ଭୂତ ଛଡ଼ାଇବେ, କେବଳ ଜେରୁସାଲେମରେ କି ସମସ୍ତ ଜଗତରେ ପ୍ରତ୍ୟେକ ଜାତିରେ ସେପରି କରିବେ। ତା ବାଇବଲର ବାକ୍ୟ ଅଟେ ନା? ତାହା ହିଁ ଅଟେ ଯାହାକି ଏହା କହିଥିଲେ, ତାହା ହିଁ ମଣ୍ଡଳୀର ସମାଚାର ଅଟେ। ସୁସମାଚାରଟି ସର୍ବଜଗତରେ ସମସ୍ତ ଜାତି ମଧ୍ୟରେ ପ୍ରଚାରର ପ୍ରସଙ୍ଗ ଅଟେ। ସେହି ପ୍ରତ୍ୟେକ ଜଣ ଯେଉଁମାନେ ଏହାକୁ ବିଶ୍ୱାସ କରନ୍ତି ଏହିସବୁ ଚିହ୍ନ ସେମାନଙ୍କ ଅନୁବର୍ତ୍ତୀ ହେବ। ସେମାନେ ମୋ ନାମରେ ଭୂତ ଛଡ଼ାଇବେ, ନୂତନ ନୂତନ ଭାଷାରେ କଥା କହିବେ, ଆଉ ତୁମ୍ଭମାନଙ୍କ ପରି ଅସହାୟ ନାଜରିନ୍ଗଣ ଆପଣମାନଙ୍କୁ ଦଳେ ପ୍ରଭାସକାରୀ ବୋଲି ପରିଚିତ କରାଇଥିଲେ, ଏପରିକି ଆପଣମାନେ ସେମାନଙ୍କ ସହିତ ଆରାଧନା ରହିଲେ ସୁଦ୍ଧା ବସିନଥିବେ। ଏହା ତାହା ଏକ ଭୟାନକ ବିଷୟ ନୁହେଁ କି? ଆପଣମାନେ ସ୍ୱର୍ଗରେ ପହଞ୍ଚିଲା ଉତ୍ତାରେ ସେଠାରେ କଣ କରିବାକୁ ଯାଉଛନ୍ତି? ଯୀଶୁ ତ ବିଭିନ୍ନ ପରଭାଷାରେ କଥା କହୁଥିବା ଅବସ୍ଥାରେ ମୃତ୍ୟୁବରଣ କଲେ। ସେମାନେ ଏପରି କହିଥିଲେ, ସେ କହିଥିଲେ, ଆଉ ସେ ଏକ ଭିନ୍ନ ଭାଷାରେ କଥା କହିଥିଲେ। ନିଶ୍ଚିତ ରୂପେ ସେ କହିଥିଲେ, ସେ ତ ଏବ୍ରିୟ ଭାଷାରେ କଥା କହିଥିଲେ, ସେ କିପରି କହିନଥିଲେ? ତାହା ତ ଏବ୍ରିୟ ଭାଷାରେ ଲିପି ନଥିଲା, ତାହା ସ୍ୱର୍ଗୀୟ ଭାଷା ସେ କହିଥିଲେ। ଯେତେବେଳେ ହେବଲ ଆପଣାର ମେଷ ଶାବକଟିକୁ ଏକ ପ୍ରସ୍ତରଖଣ୍ଡ ଉପରେ ଅର୍ପଣ କରିଥିଲେ, ସେହି ସାନ ମେଷ ଶାବକଟି ଯେତେବେଳେ ମୃତ୍ୟୁବରଣ କରୁଥିଲା ସେ ତ ଏହାକୁ ତାହାର ଗଳା ଧରି ହତ କରୁଥିଲେ। ସୁଦୂରବର୍ତ୍ତୀ ଏତନ ଉଦ୍ୟାନରେ ତାହା ଖ୍ରୀଷ୍ଟଙ୍କର ଏକ ନମୁନା ଥିଲା। ସେହି ମେଷ ଶାବକଟି ଅନ୍ୟ ଏକ ଭାଷା କହି ରକ୍ତ ପ୍ରବାହିତ କରୁଥିଲା ଯେତେବେଳେ ସେ ମୃତ୍ୟୁବରଣ କରୁଥିଲା, ସେତେବେଳେ ସେ ତାହା ହିଁ କରୁଥିଲା। ଏହା ନମୁନାକୁ ପ୍ରଦର୍ଶନ କଲା, ଯେତେବେଳେ ତାହାର ନିଜସ୍ୱ ରକ୍ତ ତାର ଶରୀରସ୍ଥ ସମସ୍ତ ପ୍ରସବକୁ ରକ୍ତାସିକ୍ତ କରି ପକାଇଲା, ଏହା କୃଷରେ ଝୁଲୁଥିବା ପରମେଶ୍ୱରଙ୍କ ପୁତ୍ରଙ୍କ ନମୁନାକୁ ପ୍ରଦର୍ଶନ କରିଥିଲା। ଆମମାନଙ୍କ ସକଳ ପାପ ସହିତ ଖଣ୍ଡ ବିଖଣ୍ଡିତ ହେଲେ, ମୃତ୍ୟୁବରଣ କରୁଥିଲେ, ଏକ ଭିନ୍ନ ଭାଷାରେ କଥାବାର୍ତ୍ତା କରୁଥିଲେ, ହେ ମୋର ପରମେଶ୍ୱର, ହେ ମୋର ପରମେଶ୍ୱର, ତୁମେ ମୋତେ କାହିଁକି ପରିତ୍ୟାଗ କଲ? ତାହା ହିଁ ମଣ୍ଡଳୀ ପାଇଁ ଏକ ସମାଚାର ଅଟେ। ସେମାନେ ମୋ ନାମରେ ଭୂତ ଛଡ଼ାଇବେ, ନୂତନ ନୂତନ ଭାଷାରେ କଥା କହିବେ, ତାହା ହିଁ ଯାହାକୁ ସେ କହିଥିଲେ ତାହା ହିଁ ମଣ୍ଡଳୀର ସମାଚାର ଅଟେ। ମଣ୍ଡଳୀକୁ କରିବା ପାଇଁ ତାହି ସେ ଆଦେଶ କଲେ, ଭୂତ ଗୁଡାକୁ ଛଡ଼ାଇବାକୁ, ସେମାନେ ନୂତନ ନୂତନ ଭାଷାରେ କଥା କହିବାକୁ ଆଦେଶ ଦେଲେ। ସେମାନେ ହସ୍ତରେ ସର୍ପ ଧରିବେ, ପୁଣି ପ୍ରାଣନାଶକ କୌଣସି ପଦାର୍ଥ ପାନ କଲେ ସେମାନଙ୍କର କିଛି କ୍ଷତି ହେବ ନାହିଁ। ସେମାନେ ପୀଡିତ ମାନଙ୍କ ଉପରେ ହସ୍ତ ଥୋଇଲେ ସେମାନେ ସୁସ୍ଥ ହେବେ। ତାହା ହିଁ ମଣ୍ଡଳୀର ଆଦେଶ ଅଟେ। ତାହା ତ ପ୍ରକୃତ ବିଶ୍ୱାସ କରୁଥିବା ଏକ ମଣ୍ଡଳୀ ପାଇଁ ଆଦେଶ ଅଟେ। ତାହା ମେଥଡିଷ୍ଟ, ବ୍ୟାପ୍ଟିଷ୍ଟ, ପ୍ରେସବିଟେରିଆନ, କ୍ୟାଥୋଲିକ, ଲୁଥରନ, ନାଜରିନ, ପିଲିଗ୍ରିମ ହରିନେସ, ଏହି ସମସ୍ତଙ୍କର ଆଦେଶ ଅଟେ କି? ଆଜ୍ଞା ନୁହେଁ। ସେମାନେ ଏହାକୁ ଅସ୍ୱୀକାର କରନ୍ତି, ଗୌରବଜନକ। କାହିଁକି? ସେମାନେ ସଂସ୍ଥାପିତ ହୋଇସାରିଛନ୍ତି, ପୁଣି ସେମାନେ ଏହାକୁ କଦାପି କରିପାରନ୍ତି ନାହିଁ। ସେମାନଙ୍କ ମଧ୍ୟରେ ଏପରି ଅନେକ ସଦସ୍ୟ ଅଛନ୍ତି ଯେଉଁମାନେ ତାହାକୁ ବିଶ୍ୱାସ କରନ୍ତି, ତଥାପି ସେ ଏହା ବିଷୟରେ କିଛି ହେଲେ କହିପାରନ୍ତି ନାହିଁ, କାରଣ ସେ ସମାଲୋଚିତ କରାଯିବ। ତାହା ଏକ ଖ୍ରୀଷ୍ଟିଆନର ଆତ୍ମା ଅଟେ, ଯାହାକି ସେମାନଙ୍କୁ ସଂଗଠିତ କରିଥିଲା। ଜୀବିତ ଈଶ୍ୱରଙ୍କ ମଣ୍ଡଳୀ ପରମେଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ସ୍ୱତନ୍ତ୍ର ରୂପେ ଜାତ ଅଟେ। କୌଣସି ପ୍ରକାର ସଂଗଠନକୁ ଆବଶ୍ୟକ କରେ ନାହିଁ। ସେମାନେ ତ ମସିହଙ୍କ ରାଜ୍ୟର ରାଜାଙ୍କ ଅନୁସରଣ କରନ୍ତି। ସେମାନଙ୍କୁ ଲୋକମାନଙ୍କର ଆଲୋଚନାକୁ ଆଦୌ ଗ୍ରହଣ କରିବାକୁ କଦାପି ପଡେ ନାହିଁ। ସେମାନେ ସ୍ୱତନ୍ତ୍ର ରୂପେ ଜାତ ଅଟନ୍ତି। ପୁତ୍ରଙ୍କ ଦ୍ୱାରା ସେମାନେ ସ୍ୱତନ୍ତ୍ର ହୋଇଥିଲେ, ଯିଏକି ସେମାନଙ୍କୁ ପ୍ରକୃତରେ ମୁକ୍ତ କରିଥିଲେ। ଏହିସବୁ ଚିହ୍ନ ସେମାନଙ୍କର ଅନୁବର୍ତ୍ତୀ ହେବ। ଏହି ସମାଚାରଟି ପ୍ରଚାରିତ ହେବ। କିଏ ଏହାକୁ ପ୍ରଚାର କରିବାକୁ ଯାଉଅଛି? ପରମେଶ୍ୱର ସକଳ ପ୍ରକାରର ଅମନୋଯୋଗିତାକୁ ଦୂର କରିବାକୁ ସକ୍ଷମ ଅଟନ୍ତି। ଅବ୍ରାହ୍ମଙ୍କ ପାଇଁ ସନ୍ତାନଗଣକୁ ଉତ୍ପନ୍ନ କରିବାକୁ, ପରମେଶ୍ୱର ପ୍ରସ୍ତରଗୁଡାକୁ ଜୀବିତ କରି ଉଠାଇବାକୁ ସକ୍ଷମ ଅଟନ୍ତି। ସେ ଯାହା କିଛି କାର୍ଯ୍ୟ କରିବାକୁ ଇଚ୍ଛା କରନ୍ତି, ପରମେଶ୍ୱର ତାହାକୁ କରିପାରନ୍ତି। ସେ ତ ଈଶ୍ୱର ଅଟନ୍ତି, ପୁଣି ଏହାକୁ କରିବାରେ ତାହା ହିଁ ତାଙ୍କର ପନ୍ଥା ଅଟେ। ସେ ଯେତେବେଳେ ଆସିଥିଲେ ସେ କେଓଫାଙ୍କୁ କଦାପି ଡାକି ନଥିଲେ, କୌଣସି ଜଣେ ଯାଜକଙ୍କୁ ସେ କଦାପି ଡାକି ନଥିଲେ, ସେ ଜଣେ ଧର୍ମ ତତ୍ତ୍ୱବିତଙ୍କୁ କଦାପି ଡାକି ନଥିଲେ। ସେ ତ ମତ୍ସ୍ୟଜୀବୀମାନଙ୍କୁ, ମେଷପାଳକ ମାନଙ୍କୁ, ପୁଣି ଅଶିକ୍ଷିତ ଆଉ ମୂର୍ଖମାନଙ୍କୁ ଆଦରି ନେଲେ। ବାଇବଲ ତାହା ହିଁ ପ୍ରକାଶ କରିଥିଲା। ଚିତର ଆଉ ଜହନ ଉପରେ ଅଶିକ୍ଷିତ ପୁଣି ମୂର୍ଖ ଥିଲେ, ତଥାପି ସେ ସେମାନଙ୍କୁ ଦାନ କରିପାରିଥିଲେ ଆଉ ଈଶ୍ୱରଙ୍କ ରାଜ୍ୟର କାର୍ଯ୍ୟକୁ ସେମାନଙ୍କ ଦ୍ୱାରା କାର୍ଯ୍ୟକାରୀ କରିଥିଲେ। ତତ୍ପରେ ବିଦ୍ୱାନ ପୁଣି ସାମର୍ଥ୍ୟ ଲୋକମାନଙ୍କ ଚକ୍ଷୁଗୁଡାକୁ ଅନ୍ଧ କରି ପକାଇଥିଲେ। ସେମାନେ କହିଥିଲେ ସେମାନେ ପିତର ଓ ଜହନଙ୍କ ସାହସ ଦେଖି ଏବଂ ସେମାନେ ଯେ ଅଶିକ୍ଷିତ ଓ ଅଜ୍ଞାନ ଲୋକ ଏହା ବୁଝି ଚମତ୍କୃତ ହେଲେ। ପୁଣି ସେମାନେ ଯୀଶୁଙ୍କ ସାଙ୍ଗରେ ଥିଲେ ବୋଲି ସେମାନଙ୍କୁ ଚିହ୍ନିଲେ। କାହିଁକି? ସେମାନେ ନିଜ ଉପରେ ତାଙ୍କର ଆତ୍ମାଙ୍କୁ ଲାଭ କରିଥିଲେ। ସେ ଯେପରି ବ୍ୟବହାର କରିଥିଲେ ସେମାନେ ମଧ୍ୟ ତଦ୍ରୁପ ବ୍ୟବହାର ପ୍ରଦର୍ଶନ କରୁଥିଲେ। ସେ ଯେ ସକଳ କାର୍ଯ୍ୟ କରୁଥିଲେ ସେ ସବୁକୁ ସେମାନେ ମଧ୍ୟ କରୁଥିଲେ। ମସିହଙ୍କ ସାମ୍ରାଜ୍ୟରେ ତାହା ହିଁ ହେବ ବୋଲି ସେ କହିଥିଲେ। ଆରେ ବା, ଏହିସବୁ ବିଷୟ ପାଇଁ ପୁସ୍ତରେ କେତେ ପ୍ରସନ୍ନ ଅଟେ। ବିଶ୍ୱାସକାରୀ ମଧ୍ୟରେ ଏହିସବୁ ଚିହ୍ନ ଦେଖାଯିବ ନିଶ୍ଚିତ ରୂପେ। ସକଳ ପ୍ରକାରର ଚିହ୍ନ ସେମାନଙ୍କ ଅନୁବର୍ତ୍ତୀ ହେବ। ପୁଣି ଅନ୍ୟ ଏକ ବିଷୟର ଶିକ୍ଷାଟି ଏହି ମଣ୍ଡଳୀଟି ଶିକ୍ଷା ଦେବ, ତାହା ଅଲୌକିକତାର ସୁସ୍ଥତାର ବିଷୟ ହେବ। ମଣ୍ଡଳୀର ସମାଚାରଟି ତାହା ହିଁ ହେବ। ମୁଁ ମାଥିଉ ଦଶ ଅଧ୍ୟାୟରୁ ଏହାକୁ ଉଦ୍ଧୃତ କରିଥିଲି। ଯେତେବେଳେ ଆପଣା ମଣ୍ଡଳୀକୁ ସେ ଅନ୍ୟତ୍ର ପ୍ରେରଣ କରିଥିଲେ, ଆସନ୍ତୁ ମାଥିଉ ଦଶ ଏକ ପଦକୁ କେବଳ ଫେରିଯିବା, ପୁଣି କିଛି ସମୟ ପାଇଁ କେବଳ ଅନ୍ୱେଷଣ କରିବା। ଆପଣା ମଣ୍ଡଳୀକୁ ଅଭିଷିକ୍ତ କଲା ଉତ୍ତାରେ ପୁଣି ଏହାକୁ ଅନ୍ୟତ୍ର ଆରମ୍ଭ କଲା ପରେ ଯୀଶୁ ଯେ କଣ କହିଥିଲେ ସେ କଥାକୁ ଧ୍ୟାନ କରିଦିଅନ୍ତୁ। ଇତିମଧ୍ୟରେ ସେ ଆପଣା ଦ୍ୱାଦଶ ଶିଷ୍ୟଙ୍କୁ ନିକଟକୁ ଡାକି ସେମାନଙ୍କୁ ଅଶୁଚି ଆତ୍ମାଗୁଡାକ ଛଡ଼ାଇବା ନିମନ୍ତେ ସେମାନଙ୍କ ଉପରେ ଅଧିକାର ଦେଲେ। ପୁଣି ସମସ୍ତ ପ୍ରକାରର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରିବା ନିମନ୍ତେ ଅଧିକାର ଦେଲେ। ଆପଣଙ୍କ ମଣ୍ଡଳୀକୁ ସର୍ବପ୍ରଥମ ଆଦେଶର ପ୍ରମାଣ ଏହା ହିଁ ଅଟେ। ସର୍ବଶେଷ ଆଦେଶଟି, ତୁମମାନେ ସମସ୍ତ ଜଗତକୁ ଯାଅ, ସୁସମାଚାର ପ୍ରଚାର କର, ଯେ କେ ବିଶ୍ୱାସ କରେ ସେ ବାପ୍ତିତ ହୋଇଅଛି। ଏହାକୁ ଯେପରି ଭାବରେ କଥିତ ହେବା ଉଚିତ ଅଟେ, ଯେପରି ଭାବରେ ଏହାକୁ ଭଙ୍ଗା ଯାଇଅଛି, ମୋତେ ଠିକ ସେହିପରି ଭାବରେ ପାଠ କରିବାକୁ ଦିଅନ୍ତୁ। ତୁମ୍ଭେମାନେ ସମସ୍ତ ଜଗତକୁ ଯାଅ ପୁଣି ସମସ୍ତ ଜାତି ନିକଟକୁ ଯାଅ ଆଉ ପବିତ୍ର ଆତ୍ମାଙ୍କ ସମର୍ଥକୁ କାର୍ଯ୍ୟକାରୀ କର ଯିଏ କେହି ଏହାଙ୍କଠାରେ ବିଶ୍ୱାସ କରେ ପୁଣି ବାପ୍ତିତ ହୋଇଥାଏ ସେ ଉଦ୍ଧାର ପାଇବ ଯିଏ କେହି ଏହାଙ୍କୁ ଅସ୍ୱୀକାର କରେ ସେ ଦଣ୍ଡିତ ହେବ ବିଶ୍ୱାସକାରୀଙ୍କ ମଧ୍ୟରେ ଏହିସବୁ ଚିହ୍ନ ଅନୁବର୍ତ୍ତୀ ହେବ ସେମାନେ ପୀଡିତମାନଙ୍କ ଉପରେ ହସ୍ତ ଥୋଇବେ ସେମାନେ ନୂତନ ନୂତନ ଭାଷାରେ କଥା କହିବେ ଆଉ ସେମାନେ ସୁସ୍ଥ ହେବେ ସେମାନେ ଭୂତମାନଙ୍କୁ ଛଡ଼ାଇବେ ଯେ ସକଳ ଚିହ୍ନ ଅନୁବର୍ତ୍ତୀ ହେବ ଏହା ହିଁ ସେଗୁଡ଼ାକ ହେବ ତତ୍ପରେ ଦେଶପଦଟି ଏପରି କହିଅଛି କିନ୍ତୁ ସେମାନେ ପ୍ରସ୍ଥାନ କଲେ ଆଉ ପ୍ରଭୁ ସେମାନଙ୍କର ସହକର୍ମୀ ହୋଇ ଅନୁବର୍ତ୍ତୀ ଚିହ୍ନ ଗୁଡାକ ଦ୍ୱାରା ସେହିସବୁ ବାକ୍ୟ ପ୍ରମାଣ ସିଦ୍ଧ କଲେ ପ୍ରଥମ ମଣ୍ଡଳୀର ଦଶାଟି ତାହା ହିଁ ଥିଲା ଆଉ ଶୁଣନ୍ତୁ ଯୀଶୁ କହିଥିଲେ ମୁଁ ଦ୍ରାକ୍ଷାଲତା ଆଉ ତୁମମାନେ ଶାଖା ତତ୍ପରେ ସେହି ଶାଖାଟି ଯଦି ଏକ ଉତ୍ତମ ଶାଖାକୁ ଉତ୍ପନ୍ନ କରେ ଆଉ ସେହି ଶାଖାଟି ଯଦି ଅଙ୍ଗୁର ଗୁଡାକୁ ଫଳାଏ ପୁଣି ପରବର୍ତ୍ତୀ ଶାଖାଟି ତାପରେ ଉତ୍ପନ୍ନ ହୁଏ ତେବେ ପ୍ରଥମ ଶାଖାଟି ଯେପରି ଧର ଫଳକୁ ଫଳାଇଥିଲା ଏହା ମଧ୍ୟ ଠିକ ସେପରି ଧର ଫଳକୁ ଅବଶ୍ୟ ଫଳାଇବ ଆରେ ବା ଆପଣ କହନ୍ତି ଭାଇ ବ୍ରହ୍ମ ତଥାପି ନିହାତି ପକ୍ଷେ ଏହିସବୁ ମଣ୍ଡଳୀକୁ ଲକ୍ଷ୍ୟ କରନ୍ତୁ ସେହିସବୁ କଲମୀ କରାଯାଇଥିବା ଦ୍ରାକ୍ଷଲତା ଅଟନ୍ତି ପୁଣି ଖଟା ଜାତୀୟ ଫଳର ଶାଖାକୁ ଆପଣମାନେ କଲମୀ କରିପାରନ୍ତି ଆପଣ ଏକ କମଳା ଲେମ୍ବୁ ଗଛକୁ ନେଇ ପାରନ୍ତି ଆଉ ତହିଁରେ ଏକ ଲେମ୍ବୁର ଶାଖାକୁ କଲମୀ କରି ପାରନ୍ତି ଏହା ବଢିବ ତାହା ହିଁ ଏହା ଅଟେ ଯେଉଁରେ ଆପଣମାନେ ପୁରୁଷଗଣ କଲମୀ କରାଯାଉଅଛନ୍ତି ପୁଣି ଏହି ସଂଗଠନ ଗୁଡାକୁ ତାହା ହିଁ ଅଟନ୍ତି ଯେଉଁରେ ଏହି ବ୍ୟକ୍ତିଗଣ କଲମୀ କରାଯାଇଛନ୍ତି ଏହା ତ ସଦାସର୍ବଦା ଏକ ଲେମ୍ବୁର ଡାଳ ହୋଇ ପରିଚିତ ହୋଇଅଛି ଏହା ନିହାତି ପକ୍ଷେ ବୃଦ୍ଧି ଲାଭ କରିବ ଯେହେତୁ ଏହା ତ ମଣ୍ଡଳୀର ନାମକୁ ଧାରଣ କରି ସଂଯୁକ୍ତ କରାଯାଇଛି ତଥାପି ମୋତେ ଆପଣମାନଙ୍କୁ କହିବାକୁ ଦିଅନ୍ତୁ ସେହି ବୃକ୍ଷଟି ଯଦି କେବେ ବି ଅନ୍ୟ ଏକ ଡାଳକୁ ସ୍ୱୟଂ ଉତ୍ପନ୍ନ କରେ ତତ୍ପରେ ଏହା ପୁନଃ କମଳା ଲେମ୍ବୁକୁ ଫଳାଇବ ପୁଣି ପରମେଶ୍ୱରଙ୍କ ସମର୍ଥ କଦାପି ଏକ ଅନ୍ୟ ମଣ୍ଡଳୀକୁ ଯଦି ଉତ୍ପନ୍ନ କରନ୍ତି ଏହା ଅନ୍ୟ ଏକ ପେଣ୍ଟିକୋଷ୍ଟକୁ ପରିଚିତ କରାଇବ ଏହାର ପଶ୍ଚାଦରେ ଅନ୍ୟ ଏକ ପ୍ରେରିତମାନଙ୍କ କାର୍ଯ୍ୟର ବିବରଣୀକୁ ଲେଖିବ ତାହା ନିରାଟ ସତ୍ୟ କଥା ଅଟେ ଯେହେତୁ ଏହା ଈଶ୍ୱରଙ୍କ ଏକ ମଣ୍ଡଳୀ ଅଟେ ଯୀଶୁ କହିଥିଲେ ମୁଁ ଦ୍ରାକ୍ଷଲତା ଅଟେ ତୁମମାନେ ଶାଖା ଅଟ ତୁମମାନେ ଆପଣାରୁ କୌଣସି ଫଳ ଫଳାଇ ପାରିବ ନାହିଁ କିନ୍ତୁ ମୁଁ ସ୍ୱୟଂକୁ ସେହି ଶାଖାଟିର ମଧ୍ୟ ପରିଚିତ କରାଇବି ଆଉ କିପରି ଧରଣର ଫଳକୁ ଏହା ଫଳାଇଥିଲା ଯେଉଁମାନେ ବିଶ୍ୱାସ କରନ୍ତି ଏହିସବୁ ଚିହ୍ନ ସେମାନଙ୍କର ଅନୁବର୍ତ୍ତୀ ହେବ ଦ୍ୱିତୀୟ ପ୍ରକାରର ମଣ୍ଡଳୀଟିଏ ମୁଣ୍ଡ ଟେକି ଉଠେ ଖ୍ରୀଷ୍ଟଙ୍କ ଅଲୌକିକ ଶରୀରଟି ସେହି ସମାନ ଧର ଚିହ୍ନ ଗୁଡାକୁ ନିହାତି ପକ୍ଷେ ଦେଖାଇବ ଅଳ୍ପ ମାତ୍ର ସମୟ ରହିଲା ଜଗତ ମୋତେ ଆଉ ଦେଖିବ ନାହିଁ ମାତ୍ର ତୁମେମାନେ ମୋତେ ଦେଖିବ ଯେହେତୁ ମୁଁ ତୁମମାନଙ୍କ ସହିତ ଥିବି ଏପରିକି ତୁମମାନଙ୍କ ଠାରେ ଥିବି ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ପ୍ରତ୍ୟେକ ଶାଖାର ମଧ୍ୟ ରହିଥିବି ଯୀଶୁଖ୍ରୀଷ୍ଟ କାଲି ଆଜି ପୁଣି ଚିରଦିନ ସମାନ ଅଟନ୍ତି ତାହା ହିଁ ତ ଜୀବିତ ଈଶ୍ୱରଙ୍କର ମଣ୍ଡଳୀ ଅଟେ ତାହା ହିଁ ସେହି ଜଣକ ଅଟନ୍ତି ତାହା ହିଁ ସେପରି ଧରଣର ଏକ ସାକ୍ଷ୍ୟ ଅଟେ ଯାହାକୁ ସେ ହାସଲ କରିଅଛି ଆଉ ଏପରିକି ମଣ୍ଡଳୀକୁ ବାପ୍ତିସ୍ମର ବିଷୟଟିକୁ ଅବଶ୍ୟ ଶିକ୍ଷା ଦେବା ଉଚିତ ଏହାକୁ ତ ନିହାତି ପକ୍ଷେ ବାପ୍ତିଜିତ ହେବାକୁ ହିଁ ଅଛି ତାହା ତ ଆଜ୍ଞାଟି ଥିଲା ଏହି ସ୍ଥାନରେ ମାର୍କ 16 ଅଧ୍ୟାୟରେ ଯୀଶୁ ତାହା ହିଁ କହିଲେ ଆମମାନେ ଏହାକୁ ଅବିକଳ ରୂପେ ବ୍ୟବହାର କରିବୁ ଯିଏ କେହି ବିଶ୍ୱାସ କରେ ଆଉ ବାପ୍ତିଜିତ ହୋଇଥାଏ ପ୍ରଥମେ ବିଶ୍ୱାସ ତତ୍ପରେ ନିଜ ନିଜର ସକଳ ପାପର ମାର୍ଜନା ନିମନ୍ତେ ବାପ୍ତିଜିତ ହେଉନ୍ତୁ ଆଉ ଆପଣମାନେ ପବିତ୍ର ଆତ୍ମାଙ୍କ ବରଦାନକୁ ଲାଭ କରିବେ ତତ୍ପରେ ପବିତ୍ର ଆତ୍ମା ମଧ୍ୟ ଅବତରଣ କରିବେ ମଣ୍ଡଳୀ ପାଇଁ ଏକ ଶିକ୍ଷା ବିଷୟ ହେବ ଯେହେତୁ ଯୀଶୁ କହିଥିଲେ ଲୋକ 24:49 ପଦରେ ତାହା କହିଥିଲେ ଆମମାନେ ଏହାର ଅତି ନିକଟରେ ଅଛୁ ତେଣୁ ଏହାକୁ କେବଳ ଖୋଲିବା ଏଠାରେ ରହିଥିବା 49 ପଦକୁ ଏକ ମୁହୂର୍ତ୍ତ ପାଇଁ ଖୋଲିବା ଆମମାନେ 46 ଆଉ 47 ପଦ ବହିକୁ ପାଠ କରିଥିଲୁ 49 ପଦକୁ ଧ୍ୟାନ ଦିଅନ୍ତୁ ଆଉ ଦେଖ ମୋହର ପିତା ଯାହା ପ୍ରତିଜ୍ଞା କରିଅଛନ୍ତି ତାହା ମୁଁ ତୁମମାନଙ୍କ ନିକଟକୁ ପଠାଉଅଛି କିନ୍ତୁ ଉର୍ଦ୍ଧ୍ୱରୁ ଶକ୍ତିପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ତୁମମାନେ ଏହି ନଗରରେ ରହିଥାଅ ଅପେକ୍ଷା କରିରହ ଏହାର ଅର୍ଥ ଯୋଗୀ ରୁହ ଯଦି ଯୀଶୁ ଦଳେ ବ୍ୟକ୍ତିଙ୍କୁ ସେପରି ଯୋଗ୍ୟ କରିନଥାନ୍ତେ ଯେଉଁମାନେ ତାଙ୍କ ସହିତ 3.5 ବର୍ଷ ଧରି ଚଳପ୍ରଚଳ କରିଥିଲେ ଚାଲି ଯାଇ ଯେକୌଣସି ଶିଶୁବାସରେ ପ୍ରଚାର କଲେ କିମ୍ବା ପବିତ୍ର ଆତ୍ମାଙ୍କ ପାଇଁ ଅପେକ୍ଷା କଲା ପର୍ଯ୍ୟନ୍ତ ସେମାନେ କୌଣସି ପ୍ରକାର କିଛି ଶିଶୁବାଚାରକୁ ପ୍ରଚାର କରିନଥିଲେ ମଣ୍ଡଳୀକୁ ଆଜିକାଲି ଠିକ୍ ଏପରି ଧର କାର୍ଯ୍ୟକୁ ନିହାତି ପକ୍ଷେ କରିବାକୁ ହିଁ ଅଛି ପବିତ୍ର ଆତ୍ମାଙ୍କ ପାଇଁ ଅପେକ୍ଷା କରି ରହନ୍ତୁ। ଜନୈକା କ୍ୟାଥୋଲିକ ମହିଳାଙ୍କ ସହିତ ମୁଁ କଥାବାର୍ତ୍ତା କରୁଥିଲି, ଏଠାରେ କିଛି ଦିନ ପୂର୍ବେ ଆଲୋଚନା କରୁଥିଲି, ଓରିଗନରେ ଏପରି କରୁଥିଲି, ଆଉ ସେ କହିଥିଲେ ଆଚ୍ଛା ତେବେ ଆପଣଙ୍କର ମୋତେ କହିବାର ଅର୍ଥ ଏହି ଯେ ସେଠାରେ ଉପସ୍ଥିତ ଥିବା ଦଳେ ଅସଭ୍ୟ ଲୋକ ଯେଉଁ ସ୍ଥାନରେ ଆପଣ ପ୍ରଚାର କରୁଥିଲେ ସେହି ସ୍ଥାନରେ ଏମାନେ ସମେତ ହୋଇଥିଲେ, ଆଉ ଚିତ୍କାର କରୁଥିବା ଦୃଶ୍ୟଟି ପୁଣି କ୍ରନ୍ଦନ କରୁଥିବା ଦୃଶ୍ୟଟି ସେହିପରି ଭାବରେ ଲାଗି ରହିଥିଲା। ଆପଣ ଏପରି ଅର୍ଥ କରି କହନ୍ତି କି ସେମାନେ ସ୍ୱର୍ଗରେ ଉପସ୍ଥିତ ହେବେ ଆଉ ସ୍ୱର୍ଗରେ ରାଜ୍ୟ କରିବେ? ମୁଁ କହିଥିଲି ହଁ ମାତା ତାହା ହିଁ। ସେ କହିଥିଲେ ସେପରି ଧରଣର ଶିକ୍ଷାକୁ ଆମମାନେ ଆଦୌ ବିଶ୍ୱାସ କରିନଥାଉ। ମୁଁ କହିଥିଲି ଯେହେତୁ ଈଶ୍ୱରଙ୍କ ବାକ୍ୟକୁ ଆପଣ ଆଦୌ ବିଶ୍ୱାସ କରନ୍ତି ନାହିଁ, ଆଉ ସେ କହିଥିଲେ ଆମେ ବିଶ୍ୱାସ କରୁ ଯେ ମରିୟମ ଆମମାନଙ୍କ ପାଇଁ ମଧ୍ୟସ୍ଥତାର କାର୍ଯ୍ୟକୁ ସଫଳ କରନ୍ତି। ମୁଁ କହିଥିଲି ତାହା ତ ନିହାତି ପକ୍ଷେ ମୂର୍ତ୍ତି ପୂଜକ ଧାରଣା ଅଟେ, ସେ ଜଣେ ଦେବୀ ଆଦୌ ନଥିଲେ, ସେ ତ ଜଣେ ନାରୀ ଥିଲେ, ଈଶ୍ୱରଙ୍କ ମାତା। ଈଶ୍ୱର ଜଣେ ମାତାଙ୍କର ସନ୍ତାନ କିପରି ହୋଇପାରିଲେ? ଈଶ୍ୱରଙ୍କ ମାତା ମରିୟମଙ୍କର ଜୟଜକାର ହେଉ, ଈଶ୍ୱର ଜଣେ ମାତାଙ୍କର ଅଂଶ କିପରି ହୋଇପାରିଲେ? ସେ ତ ଈଶ୍ୱରଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କୁ ଗର୍ଭରେ ଧାରଣ କରିଥିଲେ। କୌଣସି ନାରୀ ଜଣେ ସ୍ରଷ୍ଟା ନୁହନ୍ତି, ସେ ଜଣେ ପୁରୁଷଙ୍କ ବୀଜକୁ ଧାରଣ କରନ୍ତି, ପରମେଶ୍ୱର ଜୀବନଟିଏ ସୃଷ୍ଟି କରନ୍ତି। ଜଣେ ପୁରୁଷ ସେ ଜଣେ ସ୍ରଷ୍ଟା ଆଦୌ ନୁହନ୍ତି, ପରମେଶ୍ୱର ଜୀବନକୁ ସୃଷ୍ଟି କରନ୍ତି। ଏହା ତ ଧାରାବାହିକ ନିୟମର ପ୍ରଣାଳୀ ଅଟେ ଯାହାକୁ ପରମେଶ୍ୱର ଚାଳନା ଦିଅନ୍ତି, ସନ୍ତାନଗଣଙ୍କୁ ଜଗତ ମଧ୍ୟକୁ ଆଣିବା ନିମନ୍ତେ ସେପରି କରନ୍ତି। ସେ କୌଣସି ପ୍ରକାରେ ଈଶ୍ୱରଙ୍କ ମାତା ନୁହନ୍ତି, ପରମେଶ୍ୱର ମାତାଙ୍କୁ କଦାପି ହାସଲ କରିପାରନ୍ତି ନାହିଁ, ଯେହେତୁ ତାଙ୍କ ଦିନଗୁଡ଼ାକ ଆରମ୍ଭ ନାହିଁ କିମ୍ବା ତାଙ୍କ ଜୀବନର ଅନ୍ତ ନାହିଁ, ସେ ତ ଅନନ୍ତ ଅଟନ୍ତି। ମରିୟମ ସେ ଈଶ୍ୱରଙ୍କର ମାତା କଦାପି ହୋଇପାରନ୍ତି ନାହିଁ। ମୁଁ କହିଥିଲି କିପରି ହେବ ଯଦି ମୁଁ ଆପଣଙ୍କୁ କହେ ଯେ ଆପଣଙ୍କର ଆଶିଷିତା କୁମାରୀ ଜଣକ ଯାହାଙ୍କୁ ଆପଣ ଜଣେ ଦେବୀ ବୋଲି ବିଚାର କରନ୍ତି, କିପରି ହୁଅନ୍ତା ଯଦି ମୁଁ ଆପଣଙ୍କୁ କହେ ଗତ ରାତ୍ରି ବେଳା ସେ ଲୋକ ଗୁଡାକ ଯେପରି ଧରଣର ବ୍ୟବହାରକୁ ଦେଖାଇଥିଲେ ସେପରି ଧରଣର ଆତ୍ମିକ ବ୍ୟବହାରକୁ ଯାବତ କରିନଥିଲେ, ପରମେଶ୍ୱର ତାଙ୍କ କଦାପି ସ୍ୱର୍ଗରେ ପ୍ରବେଶ କରିବାକୁ ଆଦୌ ଦେବେ ନାହିଁ ବୋଲି ସେ କହିଥିଲେ ତାହା ତ ଆଦୌ ନ୍ୟାୟସଙ୍ଗତ ନୁହେଁ। ସେ କହିଥିଲେ ତାହା ଆଦୌ ସମ୍ଭବପର ନୁହେଁ। ମୁଁ କହିଥିଲି ସେହି ପ୍ରେରିତଗଣ ପୁଣି କ୍ୟାଥୋଲିକ ମଣ୍ଡଳୀଟି ବାଇବଲକୁ ଲେଖିଥିଲା ବୋଲି ଆପଣ ମୋତେ କହିଥିଲେ ନା? ପୁଣି ଆପଣ ଏପରି ମଧ୍ୟ କହିଥିଲେ ଯେ ସେମାନେ ସମସ୍ତେ କ୍ୟାଥୋଲିକ ଥିଲେ ବୋଲି ମୁଁ ତାହାକୁ ଅଗ୍ରାହ୍ୟ କରେ। ନାଇସିଆ ପରିଷଦର ପୂର୍ବେ ଆଉ ଶେଷ ପ୍ରେରିତଙ୍କ ମୃତ୍ୟୁର ପ୍ରାୟ 300 ବର୍ଷ ପର୍ଯ୍ୟନ୍ତ କ୍ୟାଥୋଲିକ ମଣ୍ଡଳୀ ବୋଲି ସେପରି କିଛି ମଣ୍ଡଳୀ ଆଦୌ ନଥିଲା। ଇତିହାସର ପୃଷ୍ଠାରୁ ଅନ୍ୟ ଯେକୌଣସି ପ୍ରମାଣିକ ତଥ୍ୟରେ ମୋତେ ଦେଖାଇ ଦିଅନ୍ତୁ, କିନ୍ତୁ ଆପଣମାନଙ୍କ ପ୍ରଶ୍ନୋତ୍ତର ମାଳାରୁ ଆଦୌ ନୁହେଁ, ଯେହେତୁ ଏହା ଇତିହାସ ସହିତ ଆଦୌ ତୁଳନାକୁ ରକ୍ଷା କରେ ନାହିଁ, ସେପରି ଧରଣର କୌଣସି ଶିକ୍ଷା ବିଷୟ ଆଦୌ ରହି ନାହିଁ। କିନ୍ତୁ ମୁଁ କହିଥିଲି ମରିୟମ ବାଇବଲ ଏପରି କହିଅଛି ଯେ ମରିୟମ ଯୀଶୁଙ୍କର ମାତା ପୁଣି ଅନ୍ୟାନ୍ୟ ଅନେକ ନାରୀ ସେହି 120 ଜଣଙ୍କ ସହିତ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଉପର କୋଠିର ସିଡ଼ି ଗୁଡାକ ଚଢ଼ିଥିଲେ, ପୁଣି ମଦ୍ୟପଙ୍କ ନ୍ୟାୟ ଉନ୍ମତ୍ତ ହେବା ନ୍ୟାୟ ସେମାନେ ପବିତ୍ରାତ୍ମାରେ ଭରି ଯାଇଥିଲେ, ତତ୍ପରେ ପରଭାଷରେ କଥାବାର୍ତ୍ତା କରିଥିଲେ, ପୁଣି ଦଳେ ମଦ୍ୟପଙ୍କ ପରି ବ୍ୟବହାର କରିଥିଲେ, ତାହା ହିଁ ଯାହାକି ବାଇବଲ କହିଅଛି। ସେହି ପଦ୍ଧତିର ପରେ ମୁଁ ନିଜ ଅଙ୍ଗୁଳିକୁ ଥୋଇଲି ଆଉ କହିଲି ଏହାକୁ ପାଠ କରନ୍ତୁ। ସେ କହିଥିଲେ ମୁଁ ଏହାକୁ ପଢିବାକୁ ଚାହେଁ ନା, ଏହାକୁ ପାଠ କରିବାକୁ ମୁଁ ବିଚାର କରେ ନା। ମୁଁ କହିଥିଲି ଆପଣ କଦାପି ବିଶ୍ୱସ୍ତା ନୁହନ୍ତି, ଏହା ତ ସେହି ଅଂଶଟି ଅଟେ, ସେହି ସ୍ଥାନଟି ଅଟେ ଯେଉଁଠାରେ କୁମାରୀ ମରିୟମ ପବିତ୍ର ଆତ୍ମାଙ୍କୁ ପାଇଥିଲେ ଆଉ ପରଭାଷରେ କଥାବାର୍ତ୍ତା କରିଥିଲେ, ପୁଣି ଜଣେ ମାତାଲ ହୋଇ ପଡିଥିବା ନାରୀଙ୍କ ପରି ଟଳମଳ ହେଉଥିଲେ। ସୁତରାଂ ଆପଣ ଯଦି ସ୍ୱର୍ଗକୁ ଯାଆନ୍ତି ତେବେ ଆପଣ ତାଙ୍କ ସହିତ ଆଦୌ ଅଗ୍ରସର କରିପାରନ୍ତି ନାହିଁ, ଯେହେତୁ ତାଙ୍କୁ ପବିତ୍ର ଆତ୍ମାଙ୍କୁ ଲାଭ କରିବାକୁ ହିଁ ପଡିଥିଲା। ପୁଣି ଯୀଶୁଖ୍ରୀଷ୍ଟଙ୍କ ମା ହୋଇଥିଲେ ସୁଦ୍ଧା ତାହାଙ୍କୁ ସେପରି ଧରଣର କାର୍ଯ୍ୟକୁ ନିହାତି ପକ୍ଷେ କରିବାକୁ ଥିଲା, ତେବେ ଆପଣଙ୍କୁ ଏହା କରିବା ପାଇଁ କେତେ ଅଧିକ ରୂପେ କରିବାଟା ବାଞ୍ଛନୀୟ ଅଟେ। ସେ କହିଥିଲେ ସେପରି ଧରଣର କୌଣସି ଅନୁଭୂତିର ସହିତ ମୋତେ ସ୍ୱର୍ଗକୁ ଯଦି ଯିବାର ନିହାତି ପକ୍ଷେ ଆବଶ୍ୟକ ଥିଲା ତେବେ ସ୍ୱର୍ଗରେ ରହିବାକୁ ମୁଁ କଦାପି ଚାହିଁବି ନାହିଁ। ମୁଁ କହିଥିଲି ଆପଣଙ୍କୁ ଏ ବିଷୟ ଘେନି ଆଦୌ ବ୍ୟସ୍ତ ହେବା କିଛି ଆବଶ୍ୟକ ନାହିଁ, ଆପଣ ପରିବର୍ତ୍ତିତ ନ ହେବା ପର୍ଯ୍ୟନ୍ତ ଆପଣ ଯେକୌଣସି ପ୍ରକାରେ ସେଠାକୁ ଯାଇ ପାରୁଛନ୍ତି ତାହା ଘେନି ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ତାଙ୍କ ପାଇଁ ଆପଣଙ୍କୁ ଯେ ଅଧିକ ରୂପେ ଭାରାକ୍ରାନ୍ତ ହେବା ଉଚିତ ସେପରି ଆଦୌ ବିଚାର ନ କରନ୍ତୁ। ପ୍ରକୃତରେ ତାହା ଈଶ୍ୱରଙ୍କ ଆତ୍ମା ଅଟନ୍ତି ଆଉ ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ କଲା ପରେ ତୁମମାନେ ମୋହର ସାକ୍ଷୀ ସ୍ୱରୂପ ହେବ ଆଉ ଏହା ଯେତେବେଳେ କଣ ଅଟନ୍ତି ଆପଣମାନେ କଣ ବୋଲି କହୁଛନ୍ତି ଏହା କଣ ଅଟନ୍ତି କିଏ ଏହାକୁ ଅବତରିତ କରାଇ ବ୍ୟବସ୍ଥିତ କଲେ ଆଉ ଏହାଙ୍କ ସୁସମାଚାରଟି କଣ ଅଟେ ଆଉ ଶୀଘ୍ରତା ଶୀଘ୍ର କରିବା ନିମନ୍ତେ ପୁଣି କିଛିଟା ଅଧିକ ଶିକ୍ଷାର ସହିତ ଅଧିକ କିଛି ଆଗକୁ ବଢିବା ନିମନ୍ତେ ତନ୍ତ୍ରତା ପ୍ରକାଶ କରେ ଚତୁର୍ଥ ପ୍ରକାର ବିଷୟଟି ଆମମାନେ ଏହାଙ୍କର ସଦସ୍ୟ କିପରି ଭାବରେ ହୋଇଥାଉ ଏହାଙ୍କ ସହିତ ଆମମାନେ କିପରି ଭାବରେ ସମ୍ପର୍କ ସ୍ଥାପନ କରିଥାଉ ଏହା ଯେ କଣ ଅଟନ୍ତି ସେ କଥାକୁ ପୁଣି ବର୍ତ୍ତମାନ କଣ ଅଟନ୍ତି ସେ କଥାକୁ ଲକ୍ଷ୍ୟ କରନ୍ତୁ ନା ଏହି ମଣ୍ଡଳୀ ସହିତ ଆମମାନେ କିପରି ସମ୍ପର୍କ ସ୍ଥାପନ କରିଥାଉ ଆପଣ ଏଥିରେ ଯୋଗଦାନ କରନ୍ତି ଆପଣ ଏଥିରେ ଯୋଗଦାନ କରନ୍ତି ନାହିଁ ଏଥିରେ ଯୋଗଦାନ କରିବା ପାଇଁ କୌଣସି ପନ୍ଥା ମଧ୍ୟ ରହିନାହିଁ ଆପଣ ତ ଏଥିରେ ଜାତ ଅଟନ୍ତି ଦୀର୍ଘ 51 ବର୍ଷ ଧରି ମୁଁ ବ୍ରାହ୍ମଣ ପରିବାର ସହିତ ସମ୍ପର୍କିତ ହୋଇ ରହିଆସିଅଛି ମାତ୍ର ପରିବାର ସହିତ କଦାପି ଯୋଗଦାନ କରିନାହିଁ ମୁଁ ଜଣେ ବ୍ରାହ୍ମଣ ହୋଇ ଜନ୍ମଗ୍ରହଣ କରିଥିଲି ଈଶ୍ୱରଙ୍କ ଜଣେ ପୁତ୍ର ହୋଇ କିମ୍ବା ଈଶ୍ୱରଙ୍କ ଜଣେ କନ୍ୟା ହୋଇ ଆପଣ ଜାତ ହୋଇଛନ୍ତି ଆସନ୍ତୁ ଯୋହନ ତୃତୀୟ ଅଧ୍ୟାୟକୁ କିଛିଟା ସମୟ ପାଇଁ ଖୋଲିବା ପୁଣି ଏ ସମ୍ବନ୍ଧରେ ପରମେଶ୍ୱର ଯେ କଣ କହନ୍ତି କଣ କହିଥିଲେ ସେ ବିଷୟକୁ ଦେଖିବା ଏହି ମଣ୍ଡଳୀରେ ଆପଣ କିପରି ଭାବରେ ଯୋଗଦାନ କରନ୍ତି ଆପଣଙ୍କୁ କେଉଁ ପ୍ରକାରର ଅଂଶକୁ ପରମେଶ୍ୱର ପ୍ରଦାନ କରନ୍ତି ଯୋହନ 3 ଅଧ୍ୟାୟରୁ 1 ପଦରୁ 8 ପଦ ପର୍ଯ୍ୟନ୍ତ ଫାରୁସିମାନଙ୍କ ମଧ୍ୟରେ ନିକୋଦିମ ନାମକ ଜଣେ ବ୍ୟକ୍ତି ଥିଲେ ସେ ଜିହୁଦୀମାନଙ୍କର ଜଣେ ନେତା ସେ ରାତ୍ରି ସମୟରେ ଯୀଶୁଙ୍କ ନିକଟକୁ ଆସି ତାହାଙ୍କୁ କହିଲେ ହେ ଗୁରୁ ଆପଣ ଯେ ଈଶ୍ୱରଙ୍କଠାରୁ ଆଗତ ଗୁରୁ ଏହା ଆମେମାନେ ଜାଣୁ କାରଣ ଆପଣ ଏହି ଯେଉଁ ସମସ୍ତ ଆଶ୍ଚର୍ଯ୍ୟକର୍ମ କରୁଅଛନ୍ତି ଈଶ୍ୱର ସଙ୍ଗରେ ନଥିଲେ ସେହିସବୁ କେହି କରିପାରେ ନାହିଁ ଯୀଶୁ ତାହାଙ୍କୁ ଉତ୍ତର ଦେଇ କହିଲେ ସତ୍ୟ ସତ୍ୟ ମୁଁ ତୁମକୁ କହୁଅଛି ପୁନର୍ବାର ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟ ଦେଖିପାରେ ନାହିଁ ସତ୍ୟ ସତ୍ୟ ମୁଁ ତୁମକୁ କହୁଅଛି ପୁନର୍ବାର ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟ ଦେଖିପାରେ ନାହିଁ ଏଥିରେ ଆପଣ କିପରି ଭାବରେ ପ୍ରବେଶ କରନ୍ତି ଏଥିରେ ଜାତ ହୋଇଥିବାରୁ ଆସନ୍ତୁ ଆମେ ଆଉ ଥରେ ପ୍ରଶ୍ନଟିକୁ ଆଗକୁ ପଢିବା ନିକୋଦିମ ତାହାଙ୍କୁ ପଚାରିଲେ ବୃଦ୍ଧ ହେଲେ ମନୁଷ୍ୟ କି ପ୍ରକାର ଜନ୍ମ ହୋଇପାରେ ସେହି ଶାରୀରିକ ମାନଙ୍କୁ ଜଣେ ଗୁରୁଙ୍କୁ ଜଣେ ପ୍ରଖ୍ୟାତ ବ୍ୟକ୍ତିଙ୍କୁ ଜଣେ ଯାଜକଙ୍କୁ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଲକ୍ଷ୍ୟ କରନ୍ତୁ ତାଙ୍କ ଜୀବନର ସମସ୍ତ ବୃତ୍ତାନ୍ତକୁ ପାଠ କରନ୍ତୁ ବାଇବଲରୁ ପାଠ କରି ଦେଖନ୍ତୁ ସେ ଏକ ଦ୍ୱିତୀୟ ଥର ଆପଣା ମାତାର ଗର୍ଭରେ ପ୍ରବେଶ କରି ଜନ୍ମ ହୋଇପାରେ ଆଉ ଏହା କଣ ଆପଣମାନଙ୍କ ପରି ଶିକ୍ଷା ଦୀକ୍ଷାରେ ପରିପୂର୍ଣ୍ଣ ଥିବା ଶିକ୍ଷକଙ୍କ ପରି ଅବସ୍ଥା ସବୁ ଅଟେ ନାହିଁ କି ଆଜି ସବଳ କରନ୍ତି ନାହିଁ କି ଯୀଶୁ ଉତ୍ତର ଦେଲେ ପୁଣି ତାହାଙ୍କୁ କହିଲେ ସତ୍ୟ ସତ୍ୟ ମୁଁ ତୁମକୁ କହୁଅଛି ଜଳ ଓ ଆତ୍ମାର ଯତ ନ ହେଲେ ଏଥିରେ ଆମମାନେ କିପରି ଭାବରେ ଯୋଗଦାନ କରି ପ୍ରବେଶ କରିଥାଉ ଜଳ ଆଉ ଆତ୍ମାରେ ଜନ୍ମ ନ ହେଲେ କେହି ଈଶ୍ୱର ରାଜ୍ୟରେ ପ୍ରବେଶ କରିପାରେ ନାହିଁ ଏଥିରେ ସେ ଯୋଗଦାନ ନ କଲେ ଏପରିକି ଆପଣ ଏଥିରେ କୌଣସି ପ୍ରକାର ଯୋଗଦାନ କରିପାରନ୍ତି ନାହିଁ ଆପଣଙ୍କୁ ଏଥିରେ ନିହାତି ପକ୍ଷେ ଯୋଗଦାନ କରିବାକୁ ହିଁ ଅଛି ଆସନ୍ତୁ ପୁଣି ଯୋଗଦାନ କରନ୍ତୁ ଆସନ୍ତୁ ପୁଣି ଜାତ ହୁଅନ୍ତୁ ସେପରି ଆଦୌ ନୁହେଁ ମାଂସରୁ ଯାହା ଜାତ ତାହା ମାଂସ ପୁଣି ଆତ୍ମାରୁ ଯାହା ଜାତ ତାହା ଆତ୍ମା ତୁମମାନଙ୍କୁ ଅବଶ୍ୟ ପୁନର୍ବାର ଜନ୍ମିବାକୁ ହେବ ବୋଲି ମୁଁ ଯେ ତୁମକୁ କହିଲି ଏଥିରେ ଚମତ୍କୃତ ହୁଅ ନାହିଁ ବାୟୁ ଯେଉଁ ଦିଗରେ ଇଚ୍ଛା କରେ ସେଇ ଦିଗରେ ବହେ ତୁମ୍ଭେ ତାହାର ଧ୍ୱନି ସମ୍ବନ୍ଧରେ କିଛି କହିପାର ନାହିଁ ଆଉ ତୁମ୍ଭେ ତାହାର ଶବ୍ଦ ଶୁଣିଥାଅ କିନ୍ତୁ ତାହା କେଉଁଠାରୁ ଆସେ ପୁଣି ତାହା କେଉଁଠାକୁ ଯାଏ ତାହା ଜାଣ ନାହିଁ ଆତ୍ମାଙ୍କ ଠାରୁ ଜାତ ପ୍ରତ୍ୟେକ ରୋଗ ସମ୍ବନ୍ଧରେ ସେହି ପ୍ରକାର ଧ୍ୟାନ ଦିଅନ୍ତୁ ଆପଣ ଏଥିରେ ଆଦୌ ଯୋଗଦାନ କରିପାରନ୍ତି ନାହିଁ ଏହା ତ ଏକ ଅଲୌକିକ ଧରଣର ବିଷୟ ଅଟେ ଆପଣମାନେ ଖ୍ରୀଷ୍ଟଙ୍କ ଅଲୌକିକ ଶରୀରରେ ଜାତ ହୋଇଛନ୍ତି ତାହା ସେପରି ଧରଣ ଅଟେ ଯେପରି ଭାବରେ ଆପଣ ଏଥିରେ ଅଂଶଗ୍ରହଣ କରିଥାନ୍ତି ପ୍ରଥମ କ୍ରନ୍ଥୀୟ 12 ଅଧ୍ୟାୟରେ ଆସନ୍ତୁ ଅଧିକା କିଛି ଆଗକୁ ବଢିବା ଆମମାନେ କିଛିଟା ଅଧିକା ବିଷୟକୁ ଲାଭ କରିଛୁ ଯଦି ମୁଁ ନିହାତି ପକ୍ଷେ ହାସଲ କରିପାରନ୍ତି ମୁଁ ଏହାକୁ ଉଦ୍ଧୃତ କରି କହିବାକୁ ଇଚ୍ଛା କରେ ଆପଣମାନେ ଯଦି କେବଳ କରିପାରିବେ ଏହା ଯେ ଅସହ୍ୟ ଗରମର ସମୟ ତାହା ମୁଁ ଜାଣେ କିନ୍ତୁ କିଛି ସମୟ ପାଇଁ ଆସନ୍ତୁ ଏଠାରେ ଆମମାନେ ଆରମ୍ଭ କରିବା ପ୍ରଥମ କ୍ରନ୍ଥି 12 ଅଧ୍ୟାୟ 13 ପଦଟି ଅଟେ କେବଳ ଥରକର ପାଇଁ ହସ୍ତମର୍ଦ୍ଦନ କେବଳ ଗୋଟିଏ ଶପଥ ଏକ ମହାନ ରୋମିଓ ପବିତ୍ର ରୋମିଓ ମଣ୍ଡଳୀରେ ବିଶ୍ୱାସ କରିବାକୁ ମୁଁ ଶପଥ କରେ ଆସନ୍ତୁ ମୋହର କରଦୟକୁ ମର୍ଦ୍ଦନ କରନ୍ତୁ, ଆପଣା ନାମକୁ ପୁସ୍ତକରେ ଲେଖି ପକାନ୍ତୁ। କେବଳ ଏକମାତ୍ର ଅକ୍ଷର ଦ୍ୱାରା, ଏକ ଅକ୍ଷର ଦ୍ୱାରା କି ବୃଦ୍ଧା ନାରୀମାନଙ୍କ ଜନ୍ମ ବିବରଣୀରୁ ଆପଣ ସମ୍ଭବତଃ ଏହାକୁ ପାଠ କରି ଥାଇପାରନ୍ତି, ତଥାପି ଆପଣ ଏହାକୁ ଈଶ୍ୱରଙ୍କ ବାଇବଲ କଥା ବି ପାଠ କରିନଥାନ୍ତି। ଆଜ୍ଞା, ହଁ ହଁ, ତାହା ହିଁ, ଯେହେତୁ ଏକ ଆତ୍ମାଙ୍କ ଦ୍ୱାରା ଆମମାନେ ସମସ୍ତେ ଯୋଗଦାନ କରିଥିବାରୁ, ଲିପିବଦ୍ଧ କରିଥିବାରୁ କି ଏକ ଶରୀରରେ ବାପ୍ତିତ ହୋଇଅଛୁ, ଏକ ସଂଗଠନରେ କି ଏକ ଶରୀରରେ ଯାହାକି ଖ୍ରୀଷ୍ଟଙ୍କ ଶରୀର ଅଟେ, ଯେଣୁ ଆମମାନେ ଜିହୁଦି ହେଉ ବା ଗ୍ରୀକ୍ ହେଉ, ଦାସ ହେଉ ବା ସ୍ୱାଧୀନ ହେଉ, ସମସ୍ତେ ତ ଏକ ଆତ୍ମାଙ୍କ ଦ୍ୱାରା ଏକ ଶରୀର ହେବା ଉଦ୍ଦେଶ୍ୟରେ ବାପ୍ତିତ ହୋଇଅଛୁ, ଆଉ ସମସ୍ତେ ଏକ ଆତ୍ମାରୁ ପାନ କରିଅଛୁ। ମେଥଡିଷ୍ଟର ଆତ୍ମା ନୁହେଁ, ବ୍ୟାପ୍ଟିଷ୍ଟର ଆତ୍ମା, ପେଣ୍ଟିକୋଷ୍ଟର ଆତ୍ମା ଏପରି ନୁହେଁ, କିନ୍ତୁ ଏକ ପବିତ୍ର ଆତ୍ମାଙ୍କ ଦ୍ୱାରା ରକ୍ତରେ ପରିପୂର୍ଣ୍ଣ ଥିବା ସେହି ଝରଣାରେ ଆମମାନେ ସମସ୍ତେ ବାପ୍ତିତ ହୋଇଅଛୁ। ରକ୍ତର ଏକ ଝରଣା ପ୍ରବାହିତ ଇମାନୁଏଲ ଶରୀରରୁ ଦହିରେ ପାପିଗଣ ଧୌତ ହୁଅନ୍ତି, ଆପଣ ସକଳ ପାପରୁ ପରିଷ୍କୃତ ହୁଅନ୍ତି। ମରୁଥିବା ଚୋରଟି ସେ ଝରଣାକୁ ଦେଖି ହେଲା ଆନନ୍ଦିତ, ଯଦିଓ ମୁଁ ତାପରେ ଜଣେ ପାପିଷ୍ଠ ହୋଇଛି, ମୋର ସକଳ ପାପରୁ ପରିଷ୍କୃତ। ଏକ ଶରୀର, ସେହି ଶରୀର ମଧ୍ୟକୁ ଆମମାନେ କିପରି ଭାବରେ ସ୍ୱାଭାବିତ ରଖିପାରିଥାଉ, ଏଥିରେ ଆମମାନେ କିପରି ଭାବରେ ସଂଯୁକ୍ତ ହୋଇଥାଉ। ଏକ ଆତ୍ମାଙ୍କ ଦ୍ୱାରା ଏକ ଶରୀରରେ ଆମମାନେ ବାପ୍ତିତ ହୋଇଅଛୁ, ପୁଣି ସେହି ଶରୀରରେ ଆମେ ଯେତେବେଳେ ସଂଯୁକ୍ତ ଅଟୁ, ଆମେ ମୁକ୍ତ ଅଟୁ, ପୁନରୁଦ୍ଧାର ପାଇଁ ଚୁକ୍ତିବଦ୍ଧ ଅଟୁ। ପରମେଶ୍ୱର ଆମ ସମସ୍ତଙ୍କର ତକ ଅପରାଧକୁ ତାଙ୍କ ଉପରେ ଲଦିଦେଲେ।
ଏକ କରମର୍ଦ୍ଦନ ଦ୍ୱାରା ନୁହେଁ, ମଣ୍ଡଳୀର ଏକ ସ୍ୱୀକୃତି ପତ୍ର ଦ୍ୱାରା ନୁହେଁ, କିନ୍ତୁ ଏକ ପବିତ୍ର ଆତ୍ମାଙ୍କ ଦ୍ୱାରା ଜିହୁଦି, ବିଜାତି, ହଳଦିଆ, କଳା, ଗୋରା ସମସ୍ତେ ଏକ ଆତ୍ମାଙ୍କ ଦ୍ୱାରା ବାପ୍ତିତ ହୋଇଛନ୍ତି, ସେହି ଏକମାତ୍ର ଶରୀରରେ ବାପ୍ତିତ ହୋଇଛନ୍ତି, ତାଙ୍କ ନିଜସ୍ୱ ନିୟମର ରକ୍ତ ସହିତ ସେପରି ହୋଇଛନ୍ତି। ଆଉ ରକ୍ତର ଚିହ୍ନକୁ ମୁଁ ତୁମମାନଙ୍କ ଉପରେ ଯେତେବେଳେ ଦେଖେ, ମୁଁ ତୁମମାନଙ୍କୁ ଛାଡ଼ି ଆଗକୁ ବଢ଼ିବି, ପୁଣି ତୁମମାନେ ମୃତ୍ୟୁରୁ ମୁକ୍ତ ଅଟ, ଯାତନାରୁ ମୁକ୍ତ ଅଟ, ପାପରୁ ମୁକ୍ତ ଅଟ। ଯେ କେହି ଈଶ୍ୱରଙ୍କଠାରୁ ଜାତ ସେ ପାପ କରେ ନାହିଁ, କାରଣ ଈଶ୍ୱରଙ୍କ ବୀଜ ତାହାଠାରେ ରହେ, ତେଣୁ ସେ ପାପ କରିପାରେ ନାହିଁ, ପାପ କରେ ନାହିଁ। ଯୀଶୁ କହିଥିଲେ, ଅତଏବ ତୁମମାନଙ୍କ ସ୍ୱର୍ଗସ୍ଥ ପିତା ଯେପରି ସିଦ୍ଧ, ତୁମମାନେ ମଧ୍ୟ ସେହିପରି ସିଦ୍ଧ ହୁଅ। ଆପଣ କିପରି ଭାବରେ ସିଦ୍ଧ ହୋଇପାରନ୍ତି? ଆପଣ ଏହାକୁ ନିଜରୁ କରିପାରନ୍ତି ନାହିଁ। ଆପଣ ପାପରେ ଜାତ ହେଲେ, ଅଧର୍ମରେ ଗଢ଼ାଗଲେ, ମିଛ କଥା କହି ଏହି ଧରାପୃଷ୍ଠକୁ ଆସିଲେ, କିନ୍ତୁ ନିଜ ପାପର ବହନକାରୀ ରୂପେ ଆପଣ ଯୀଶୁଙ୍କୁ ଯେତେବେଳେ ସ୍ୱୀକାର କରନ୍ତି, ବିଶ୍ୱାସ ଦ୍ୱାରା ଆପଣ ତାହାଙ୍କୁ ଯେତେବେଳେ ଗ୍ରହଣ କରନ୍ତି, ସେ ଯେ ଆପଣଙ୍କୁ ଉଦ୍ଧାର କଲେ ତହିଁରେ ବିଶ୍ୱାସ କରନ୍ତି, ଆଉ ସେ ଆପଣଙ୍କ ସ୍ଥାନରେ ମୃତ୍ୟୁଭୋଗ କଲେ, ଆଉ ଆପଣଙ୍କ ସକଳ ପାପକୁ ବୋହି ନେଲେ, ତତ୍ପରେ ଈଶ୍ୱର ଆପଣଙ୍କୁ ଗ୍ରହଣ କରନ୍ତି, ପୁଣି ସେହି ଶରୀରରେ ବାପ୍ତିତ କରନ୍ତି, ପୁଣି ସକଳ ପାପରୁ ତେଳେ ମାତ୍ର ଦୃଷ୍ଟି ଦେଇ ପାରନ୍ତି ନାହିଁ। ସହରର ନିୟମାବଳୀ ଯେ କୌଣସି ଗତିରେ ଯାନ ଚଳାଇବାକୁ ମୋତେ ଯେତେବେଳେ ସବୁକିଛି ଅଧିକାରକୁ ଦେଇଥାଏ, ସେତେବେଳେ କେହି ଜଣେ ପୋଲିସ କର୍ମଚାରୀ ମୋତେ କିପରି ଭାବରେ ଗିରଫ କରିପାରେ? ଆପଣ ମୋତେ କଦାପି ଗିରଫ କରିପାରନ୍ତି ନାହିଁ। ଯଦି ମେୟର ମୋତେ କହନ୍ତି, ଆଚାର୍ଯ୍ୟ ବ୍ରାହ୍ମ ମହାଶୟ, ଆପଣ ଏକ ପୀଡିତର ସୂଚନା ପାଇ ଯାତ୍ରା କରୁଛନ୍ତି, ତେଣୁ ଯେକୌଣସି ଜୋନରେ ଯେତେ ଅଧିକ ଦ୍ରୁତ ଗତିରେ ଆପଣ ଯାଇପାରନ୍ତି ଆପଣ ଯାଆନ୍ତୁ, ତାହାର ଚିକରୋକ୍ତି ନିମନ୍ତେ ସେ ମୋତେ ଏକ ଲିଖିତ ପତ୍ରାଦେଶ ଦିଅନ୍ତି। ତେବେ କୌଣସି ପୋଲିସ କର୍ମଚାରୀ ମୋତେ ହାଜତ ମଧ୍ୟକୁ ନେଇପାରନ୍ତି ନାହିଁ, କାରଣ ନଗରପାଳ ମୋ ଠାରେ ଭରସା ରଖିଛନ୍ତି ଯେ ଏକ ବିପତ୍ତିକାଳୀନ ଜରୁରୀ ଅବସ୍ଥା ତାହା ହୋଇନଥିଲେ ମୁଁ ଏହିପରି ଧରଣର ଏକ କାର୍ଯ୍ୟକୁ କଦାପି କରିନଥାନ୍ତି। ଆଉ ପରମେଶ୍ୱର ମୋତେ ଯେତେବେଳେ ଗ୍ରହଣ କଲେ, ପୁଣି ପବିତ୍ର ଆତ୍ମାରେ ମୋତେ ଯେତେବେଳେ ବାପ୍ତିତ କଲେ, ସେ ମୋ ଠାରେ ଭରସା ରଖିଥିଲେ ଯେ ମୁଁ ଜାଣିଶୁଣି କୌଣସି ପାପ ଆଦୌ କରିବି ନାହିଁ। ଆମେନ୍। ମୁଁ ଜାଣିଶୁଣି ଆଦୌ ପାପ କରିବି ନାହିଁ, ସେହି ହେତୁ ତାଙ୍କର ପୁତ୍ର ମୋ ପାଇଁ ଏକ ପ୍ରାୟଶ୍ଚିତର କାର୍ଯ୍ୟକୁ ସାଧନ କଲେ। ପୁଣି ମୁଁ ଯେତେବେଳେ ପର୍ଯ୍ୟନ୍ତ ଧାର୍ମିକ ବୋଲି ଗଣ୍ୟ ହୋଇଅଛି, ମୁଁ ଏକ ପାପୀ ଆଦୌ ହୋଇପାରେ ନାହିଁ। ଆଉ ଆପଣଙ୍କ ଶରୀରରେ ସେ ମୋତେ ଆଦରି ନେଇଛନ୍ତି, ତାଙ୍କ ସହିତ ମୁଁ ମୁକ୍ତ ଅଟେ, ଯାହା ମୁଁ କରିଥାଏ ତଦନୁସାରେ ନୁହେଁ, ମାତ୍ର ସେ ମୋ ପାଇଁ ଯାହା କିଛି କଲେ ତଦନୁସାରେ ଅଟେ। ଏହା ହିଁ ସୁସମାଚାର ଅଟେ। ଏଫିସିଓ 4:30 ପଦ କହେ, ଆଉ ଈଶ୍ୱରଙ୍କ ଯେଉଁ ପବିତ୍ର ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ମୁକ୍ତି ଦିବସ ନିମନ୍ତେ ମୁଦ୍ରାଙ୍କିତ ହୋଇଅଛ, ତାହାଙ୍କୁ ଦୁଃଖ ଦିଅ ନାହିଁ। କିଛି ଦିନ ପୂର୍ବେ ଜଣେ ଖ୍ୟାତନାମା ବ୍ୟାପ୍ଟିଷ୍ଟ ପ୍ରଚାରକ ମୋତେ କହିଲେ, ସେ କହିଥିଲେ, ଭାଇ ବ୍ରହ୍ମ ଅବ୍ରାହମ ଈଶ୍ୱରଙ୍କଠାରେ ବିଶ୍ୱାସ କଲେ, ପୁଣି ଏହା ତାଙ୍କ ପାଇଁ ଧାର୍ମିକତା ରୂପ ଗଣିତ ହେଲା।
ପରମେଶ୍ୱରଙ୍କୁ ବିଶ୍ୱାସ କରିବା ବିନୁ ସେ ଅଧିକ କଣ କରିପାରିଥାନ୍ତେ। ସେ କହିଲେ ଆମମାନେ ଯେ ପବିତ୍ର ଆତ୍ମାଙ୍କୁ ପାଇଥାଉ ଏପରି ଏକ କଥାକୁ ଆମେ ବିଶ୍ୱାସ କରୁ, ଆମେ ବିଶ୍ୱାସ କରିଥିବା ସମୟରେ ତାଙ୍କୁ ଲାଭ କରିଥାଉ। ମୁଁ କହିଥିଲି କିନ୍ତୁ ଆପଣ ତଥାପି ଭ୍ରାନ୍ତରେ ଅଛନ୍ତି, ଆପଣ ବିଶ୍ୱସ୍ତର ସହିତ ଭ୍ରାନ୍ତ ଅଟନ୍ତି। ପ୍ରାୟତଃ 19 ଅଧ୍ୟାୟରେ ପାଉଲ କହିଥିଲେ ସେହି ବ୍ୟାପ୍ଟିଷ୍ଟ ମାନଙ୍କୁ ଯେପରି କହିଥିଲେ ଯେଉଁମାନେ ସେହି ଅଞ୍ଚଳରେ ଯୋଗ୍ୟବନ୍ତ ପାଉକଗଣ ଥିଲେ। ସେ ପରିବର୍ତ୍ତନ ହୋଇଥିବା ଜଣେ ଓକିଲ ଥିଲେ, ପଚାରିଥିଲେ ତୁମମାନେ ବିଶ୍ୱାସ କରିଥିବା ସମୟରୁ ପବିତ୍ର ଆତ୍ମାଙ୍କୁ ପାଇଥିଲ କି? ସେ କହିଥିଲେ ମୂଳ ଗ୍ରନ୍ଥଟି ସେପରି କିଛି କଥାକୁ କହେ ନାହିଁ। ମୁଁ କହିଥିଲି ଏହା ସେପରି କହେ ନାହିଁ, ମୋ ପାଖରେ ଏମ୍ପାଥିକ ଡିଆଗ୍ଲେଟ ପୁସ୍ତକ ଅଛି, ପୁଣି ଉଭୟ ଗ୍ରୀକ ଆଉ ଏଭ୍ରି ଅନୁବାଦରେ ପ୍ରତିଟି ଅନୁବାଦରେ ଏହା ସେପରି କଥାକୁ ଆଦୌ ପ୍ରକାଶ କରେ ନାହିଁ। ସେ ପଚାରିଥିଲେ ବିଶ୍ୱାସ କରିବା ସମୟରେ କଣ ତୁମମାନେ ପବିତ୍ର ଆତ୍ମାଙ୍କୁ ପାଇଥିଲ? ମୁଁ କହିଥିଲି ଅବ୍ରାହମ ଯେ ବିଶ୍ୱାସ କଲେ ତାହା ନିରାଟ ସତ୍ୟ କଥା ଥିଲା, କିନ୍ତୁ ଶୂନ୍ୟତର ଏକ ମୋହରକୁ ଦେବା ଦ୍ୱାରା ସେ ଯେ ଆପଣଙ୍କ ବିଶ୍ୱାସକୁ ଗ୍ରହଣ କରିଥିଲେ ସେଥିପାଇଁ ଈଶ୍ୱର ତାଙ୍କୁ ଏକ ଚିହ୍ନ ପ୍ରଦାନ କଲେ, ତାହା ହିଁ ସତ୍ୟ କଥା ଅଟେ। ସେ ତାହାଙ୍କୁ ଗ୍ରହଣ କରିଥିଲେ କାରଣ ସେ ତାହାଙ୍କୁ ଏକ ଚିହ୍ନ ପ୍ରଦାନ କରି ପ୍ରମାଣିତ କଲେ ଯେ ସେ ତାଙ୍କୁ ସ୍ୱୀକାର କରିଥିଲେ। ଆପଣ ଯେ ବିଶ୍ୱାସ କରନ୍ତି ଏପରି ଯଦି କହନ୍ତି ତଥାପି ଅଦ୍ୟାବଧି ପବିତ୍ର ଆତ୍ମାଙ୍କୁ ପାଇନାହାନ୍ତି, ତେବେ ଈଶ୍ୱର ଅଦ୍ୟାବଧି ଆପଣଙ୍କୁ ମୁଦ୍ରାଙ୍କିତ କରିନାହାନ୍ତି। ଆପଣଙ୍କୁ ତଥାପି ଭରସା କରିବାକୁ ସେ ଅଦ୍ୟାବଧି ଅଧିକ ଭରସା କରି ପାରିନାହାନ୍ତି। ଆପଣ ଈଶ୍ୱର ନିକଟକୁ ଯେତେବେଳେ ଆସନ୍ତି ଈଶ୍ୱର ମୁକ୍ତି ଦିବସ ପର୍ଯ୍ୟନ୍ତ ଆପଣଙ୍କୁ ମୋହିତ କରନ୍ତି, ପବିତ୍ର ଆତ୍ମାରେ ମୁଦ୍ରାଙ୍କିତ କରନ୍ତି, ଆଉ ତାହା ହିଁ ମଣ୍ଡଳୀର ସମାଚାର ଅଟେ। ଆମେନ୍। କିଛିଟା ଅଧିକ ଆଗକୁ କେବଳ ଭଲ, ଆଗକୁ କେବଳ ଭଲ କଥା। ବର୍ତ୍ତମାନ ପ୍ରଥମ କରନ୍ଥୀୟ 12:13 ପଦରେ ଏକ ଆତ୍ମାଙ୍କ ଦ୍ୱାରା ଆମମାନେ ସମସ୍ତେ ଏକ ଶରୀରରେ ବାପ୍ତିଜିତ ହୋଇଅଛୁ। ଗ୍ରୀତମାନଙ୍କ କାର୍ଯ୍ୟର ବିବରଣୀ ପ୍ରବେଶ କରିବାର ମାର୍ଗ ଏହିଠାରେ ରହିଛି। ମଣ୍ଡଳୀର ଶୁଭାରମ୍ଭ ବିଷୟଟି ଏହି ସ୍ଥାନରେ ରହିଛି, ପ୍ରେରିତ ଦ୍ୱିତୀୟ ଅଧ୍ୟାୟ ରହିଛି। ପେଣ୍ଟିକଷ୍ଟ ଦିବସ ସପ୍ତାହରେ ମଣ୍ଡଳୀକୁ ସର୍ବପ୍ରଥମ ସନ୍ଦେଶଟି ଯେତେବେଳେ ପ୍ରଚାର କରାଗଲା ସେମାନେ ସମସ୍ତେ ପବିତ୍ର ଆତ୍ମାରେ ଭରପୁର ହେଲେ। ମରିୟମ, ସମସ୍ତ ପ୍ରେରିତ, ପ୍ରତ୍ୟେକ ଦଳ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ, ବିଭିନ୍ନ ପରଭାଷରେ କଥାବାର୍ତ୍ତା କରୁଥିଲେ, ପୁଣି ଦଳେ ମାତା ଲୋକଙ୍କ ପରି କେବଳ ବ୍ୟବହାର କରି ଚାଲିଥିଲେ, ଆଉ ସେମାନେ ଏକ ପ୍ରକାରେ ଆଚମ୍ବିତ କରି ପକାଉଥିବା ଏକ ସମୟକୁ ଅତିବାହିତ କରୁଥିଲେ, କେବଳ ଚିତ୍କାର କରୁଥିଲେ ଆଉ ଈଶ୍ୱରଙ୍କ ସ୍ତୁତିଗାନ କରୁଥିଲେ, ପୁଣି ପବିତ୍ର ଆତ୍ମାଙ୍କ ସାମର୍ଥ୍ୟର ପ୍ରଭାବରେ ପ୍ରଭାବିତ ଥାଇ ଟଳମଳ ହେଉଥିଲେ। ତାହା ଯେ ରବିବାର କିମ୍ବା ସୋମବାର ଅଥବା ସପ୍ତାହର ଯେ ଅନ୍ୟ କୌଣସି ଦିନ ଥିଲା ସେ କଥାକୁ ସେମାନେ ଆଦୌ ଭୃକ୍ଷେପ କରିନଥିଲେ। ସେମାନେ ତ ଆପଣମାନଙ୍କ ମଧ୍ୟରେ ଏକ ବିରାଟ ସମୟକୁ ଉପଭୋଗ କରୁଥିଲେ, କେବଳ ଚିତ୍କାର କରୁଥିଲେ, ପୁଣି ସେପରି କରିଚାଲିଥିଲେ। କାହିଁକି ବିଖ୍ୟାତ ପୁଣି ଉଚ୍ଚକୋଟିର ବିଦ୍ୱାନ ବ୍ୟକ୍ତିଗଣ କହିଥିଲେ ଏହି ଲୋକଗୁଡାକ ମିଷ୍ଟ ଦ୍ରାକ୍ଷାରସରେ ମତ ହୋଇଛନ୍ତି। ପୁଣି ସେହି ସ୍ଥାନରେ ରାଜ୍ୟର ସକଳ କଞ୍ଚି ସହିତ ପିତର ଉପସ୍ଥିତ, ତାଙ୍କର ପାର୍ଶ୍ୱ ଦେଶରେ ପବିତ୍ର ଆତ୍ମାଙ୍କ ପାଇଁ ସକଳ କଞ୍ଚି ରହିଥିଲା। ଯୀଶୁ କହିଥିଲେ ମୁଁ ତୁମକୁ କହୁଅଛି ତୁମେ ପିତର, ପୁଣି ଏହି ପଥର ଉପରେ ମୁଁ ଆପଣା ମଣ୍ଡଳୀ ତୋଳିବି ଆଉ ନରକର ବଳ ତାହାକୁ ପରାଜୟ କରିବ ନାହିଁ। ଏହା କିପରି ଏକ ବିଷୟ ଅଟେ? ଏକ ଆତ୍ମିକ ପ୍ରଘଟିତ ହୋଇସାରିଥିବା ଏକ ସତ୍ୟତା। ରକ୍ତ ଆଉ ମାଂସ ମନୁଷ୍ୟ ତୁମଠାରେ ଏହାକୁ ପ୍ରକାଶ କରି ନାହିଁ, କୌଣସି ଏକ ଧର୍ମ ବିଦ୍ୟାଳୟରେ ତୁମେ ଏହାକୁ ଶିଖି ନଥିଲ, ପୁସ୍ତକ ଗୁଡାକ ମଧ୍ୟରୁ କୌଣସି ବ୍ୟକ୍ତି ତୁମକୁ ଏକଥା କଦାପି ଶିଖାଇ ନଥିଲେ, ମାତ୍ର ତୁମ୍ଭେ ଦେଖିଥିବା ଏକ ପ୍ରକାଶନ ଏହା ଅଟେ, ଏକ ପ୍ରକାଶନ। ମୁଁ କହୁଅଛି ତୁମ୍ଭେ ପିତର, ସ୍ୱର୍ଗ ରାଜ୍ୟ ସକଳ କଞ୍ଚିକୁ ମୁଁ ତୁମକୁ ପ୍ରଦାନ କରେ, ତୁମେ ପୃଥିବୀରେ ଯାହା କିଛି ବନ୍ଦ କରିବ ସ୍ୱର୍ଗରେ ତାହା ବନ୍ଦ ରହିବ, ପୁଣି ପୃଥିବୀରେ ଯାହା କିଛି ମୁକ୍ତ କରିବ ସ୍ୱର୍ଗରେ ତାହା ମୁକ୍ତ ରହିବ, ମୁଁ ତାହାକୁ ସ୍ୱର୍ଗରେ ମୁକ୍ତ କରିବି। ତାଙ୍କୁ ତ ଯୀଶୁଙ୍କ ବଚନକୁ ରକ୍ଷା କରିବାକୁ ଥିଲା। ପେଣ୍ଟିକଷ୍ଟ ଦିନ କିଏ ବାକ୍ୟବାଦକ ଥିଲେ? ପିତର, କାରଣ କଞ୍ଚି ଗୁଡାକର ଅଧିକାରୀ ସେ ଥିଲେ। ପୁଣି ଅନ୍ୟମାନେ ସେମାନଙ୍କର ପରିହାସ କରୁଥିଲେ, କହିଥିଲେ ଏହି ଲୋକଗୁଡାକ ମିଷ୍ଟ ଦ୍ରାକ୍ଷାରସରେ ମତ ହୋଇଅଛନ୍ତି। ପିତର କହିଥିଲେ କାରଣ ଆପଣମାନେ ଯେପରି ମନେ କରୁଛନ୍ତି ଏମାନେ ସେପରି ମାତାଳ ନୁହନ୍ତି, ତେଣୁ ବର୍ତ୍ତମାନ ସମୟ ସକାଳ 9 ଘଣ୍ଟା ମାତ୍ର, କିନ୍ତୁ ଜୋଏ ବାବାଜୀଙ୍କ ଦ୍ୱାରା ଯାହା ଉକ୍ତ ଅଛି ଏ ସେହି ଘଟଣା। ଈଶ୍ୱର କହନ୍ତି ଶେଷ କାଳରେ ଏପରି ଘଟିବ ଯେ ଆମ୍ଭେ ସମସ୍ତ ମର୍ତ୍ତ୍ୟ ଉପରେ ଆପଣା ଆତ୍ମା ବୃଷ୍ଟି କରିବା, ସେଥିରେ ତୁମର ପୁତ୍ରକନ୍ୟା ମାନେ ଭାବାଣୀ କହିବେ, ହଁ ସେହି କାଳରେ ଆମ୍ଭେ ନିଜ ଦାସଦାସୀମାନଙ୍କ ଉପରେ ଆପଣା
ଆତ୍ମା ବୃଷ୍ଟି କରିବା। ଆଉ ତୁମମାନଙ୍କର ଯୁବାମାନେ ଦର୍ଶନ ପାଇବେ, ପୁଣି ତୁମର ପ୍ରାଚୀର ମାନେ ସ୍ୱପ୍ନ ଦେଖିବେ। ଆମ୍ଭେ ଉର୍ଦ୍ଧସ୍ତ ଆକାଶରେ ନାନା ଅଦ୍ଭୁତ କର୍ମ, ପୁଣି ଅଧସ୍ତ ପୃଥିବୀରେ ନାନା ଲକ୍ଷଣ ଦେଖାଇବା। ଆଉ ଏପରି ଘଟିବ ଯେ ଯେ କେହି ପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବ ସେ ପରିତ୍ରାଣ ପାଇବ। ସେମାନେ ଏହି ବାକ୍ୟକୁ ଯେତେବେଳେ ଶୁଣିଲେ ସେମାନଙ୍କ ହୃଦୟ ବିଦୀର୍ଣ୍ଣ ହୋଇଗଲା। ପୁଣି ପିତରଙ୍କୁ ଆଉ ଅନ୍ୟ ପ୍ରେତମାନଙ୍କୁ ପଚାରିଲେ, ଭାଇମାନେ ଆଉ ମହାଶୟଗଣ, ପରିତ୍ରାଣ ପାଇବା ନିମନ୍ତେ ଆମମାନେ କଣ କରିବା? ମଣ୍ଡଳୀର ଆଦେଶଟି ଏହି ସ୍ଥାନରେ ରହିଛି। ଏହି ଅଲୌକିକ ଶରୀରରେ ଆପଣମାନେ କିପରି ଭାବରେ ଯେ ସଂଯୁକ୍ତ ହୋଇପାରନ୍ତି ସେ ବିଷୟକୁ ସେମାନେ ବୁଝିବାକୁ ଚାହାନ୍ତି। ଉତ୍ତମ ବିଷୟ ସହିତ ଦ୍ୱିତୀୟ ଅଧ୍ୟାୟ ପ୍ରାରମ୍ଭିକ ପ୍ରଚାରଟି 37 ପଦରୁ ଆରମ୍ଭ ହୁଏ। ଆପଣ ଏହାକୁ କଦାପି ପରିବର୍ତ୍ତନ କରିପାରନ୍ତି ନାହିଁ, ଆପଣ ଏହାକୁ ଅଦଳ ବଦଳ କରିପାରନ୍ତି ନାହିଁ। ଶୁଣନ୍ତୁ, ଆପଣଙ୍କର ଚିକିତ୍ସକ ମହାଶୟ ପ୍ରତିକାର ସମ୍ବନ୍ଧୀୟ ଏକ ଚିଠାକୁ ଯଦି ଲେଖିଥିଲେ ଆଉ ସେହି ଚିଠାକୁ ଆପଣ ଔଷଧାଳୟକୁ ଯଦି ନେଇଥିଲେ, କୌଣସି ଏକ ଅନୁଭୂତି ବିହୀନ ଔଷଧ ବିକ୍ରେତାଙ୍କ ପାଖକୁ ନେଇଥିଲେ, ତେବେ ଆପଣ ଜାଣନ୍ତି ଯେ ସେହି ପ୍ରତିକାରକ ଚିଠା ଦ୍ୱାରା ଉକ୍ତ ବିକ୍ରେତା ଜଣକ ଆପଣଙ୍କୁ ମାରିଦେଇପାରନ୍ତି। ଆପଣ ଧ୍ୟାନ ଦିଅନ୍ତୁ, ସେହି ଚିକିତ୍ସକ ଜଣକ ଏକାଧିକ ଔଷଧ ସେହି ଚିଠା ଲେଖିଥାନ୍ତି, ଯେହେତୁ ସେହି ଉଦ୍ଦେଶ୍ୟ ନିମନ୍ତେ ହିଁ ସେ ପ୍ରଶିକ୍ଷିତ ହୋଇଛନ୍ତି। ତତ୍ପରେ ଏକାଧିକ ବିଷାକ୍ତ ଔଷଧ ସେ ତହିଁରେ ଲେଖିଦିଅନ୍ତି, ପୁଣି ସେହି ବିଷକୁ ବହୁଳ ରୂପେ ବିନାଶ କରିବାକୁ ସେ ତହିଁର ଶକ୍ତିନାଶକ ଏକ ପ୍ରତିକାରକ ଔଷଧକୁ ମଧ୍ୟ ଲେଖିଥାନ୍ତି। ଅନ୍ୟ ଔଷଧଟିକୁ ଦୁର୍ବଳ କରି ପକାଇବା ନିମନ୍ତେ ତାଙ୍କୁ ଅନ୍ୟ ଏକ ଔଷଧକୁ ଅବଶ୍ୟ ଲେଖିଦେବାକୁ ହିଁ ଅଛି। ତତ୍ପରେ ଚିକିତ୍ସକ ମହାଶୟ ଯେପରି ଭାବରେ ଔଷଧରେ ଚିଠାରେ ଲେଖିଥାନ୍ତି, ଠିକ୍ ସେହିପରି ଭାବରେ ତାହାକୁ ଯଦି କାର୍ଯ୍ୟକାରୀ କରା ନଯାଏ ତେବେ ଏହା ଆପଣଙ୍କୁ ମାରି ପକାଇବ। ଆଉ ସେହିପରି ଭାବରେ ଈଶ୍ୱର ଜଣେ ଚିକିତ୍ସକ ଅଟନ୍ତି, ସେ ତ ପ୍ରାଣର ଚିକିତ୍ସକ ଅଟନ୍ତି, ସେ ପରିତ୍ରାଣର ଚିକିତ୍ସକ ଅଟନ୍ତି, ସେ ତ ଆପଣଙ୍କର ତତ୍ତ୍ୱଜ୍ଞାନରେ ଜଣେ ବ୍ୟକ୍ତିଙ୍କୁ ଶିକ୍ଷିତ କରିଥିଲେ, ପିତର ଯିଏକି ଜଣେ ମୂର୍ଖ ଲୋକ ଥିଲେ, ଯାହାଙ୍କ ସମ୍ମୁଖରେ ତାଙ୍କ ନାମଟିକୁ ଯେତେବେଳେ ଦେଖାଯାଉଥିଲା ତାହାକୁ ମଧ୍ୟ ସେ ପାଠ କରିପାରୁନଥିଲେ, ତଥାପି ସେ ତାହାଙ୍କୁ ପବିତ୍ର ଆତ୍ମା ଦାନ କଲେ। ଆଉ ଧର୍ମ ଶିକ୍ଷାକୁ ଦେଖିବା ପାଇଁ ସେ ତାଙ୍କୁ ଖଣ୍ଡେ ଲେଖଣୀ ମଧ୍ୟ ଦେଲେ। ତେଣୁ ପେଣ୍ଟିକସ୍ ଦିନ ସେ ଔଷଧର ଚିଠାଟିକୁ ଲେଖିଥିଲେ, ସେ ଯେ କଣ ଲେଖିଲେ ଆସନ୍ତୁ ଧ୍ୟାନ କରିବା। ଚିକିତ୍ସକ ସିମନ୍ ପିଟର, ପରିତ୍ରାଣ ସମ୍ବନ୍ଧରେ ତୁମର ଚିଠାରେ ଯେ କଣ ନିର୍ଦ୍ଦେଶ ଲେଖିଦାକା ରହିଅଛି, ଆସନ୍ତୁ ତାକୁ ଲକ୍ଷ୍ୟ କରିବା। ଏହି କଥା ଶୁଣି ସେମାନଙ୍କ ହୃଦୟ ବିଦୀର୍ଣ୍ଣ ହୋଇଗଲା। ପୁଣି ସେମାନେ ପିତର ଆଉ ଅବଶିଷ୍ଟ ପ୍ରେତ ମାନଙ୍କୁ କହିଲେ, ମହାଶୟଗଣ, ପୁଣି ଭାଇମାନେ ଆମମାନେ କଣ କରିବା? ଧ୍ୟାନ ଦେଇ ଦେଖନ୍ତୁ, ଆପଣ କଞ୍ଚି ଗୁଡାକୁ ପାଇଥିଲେ। ତେଣୁ ପିତର ସେମାନଙ୍କୁ କହିଲେ, ଆପଣମାନେ ମନ ପରିବର୍ତ୍ତନ କରନ୍ତୁ ଆଉ ନିଜ ନିଜ ପାପ କ୍ଷମା ନିମନ୍ତେ ପ୍ରତ୍ୟେକ ଜଣ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେଉନ୍ତୁ, ତାହେଲେ ଆପଣମାନେ ପବିତ୍ର ଆତ୍ମାଙ୍କ ଦାନ ପ୍ରାପ୍ତ ହେବେ। କାରଣ ଏହି ପ୍ରତିଜ୍ଞା ଆପଣମାନଙ୍କ ନିମନ୍ତେ, ଆପଣମାନଙ୍କ ସନ୍ତାନ ସନ୍ତତିମାନଙ୍କ ନିମନ୍ତେ, ପୁଣି ଦୂରବର୍ତ୍ତୀ ଯେତେ ଲୋକଙ୍କୁ ପ୍ରଭୁ ଆମମାନଙ୍କ ଈଶ୍ୱର ଆପଣା ନିକଟକୁ ଡାକିବେ ସେହି ସମସ୍ତଙ୍କ ନିମନ୍ତେ, ତାହା ହିଁ ଔଷଧର ଚିଠା ଅଟେ। ଏହାକୁ ସ୍ୱୟଂରୁ ବିକୃତ କରି ପରିବର୍ତ୍ତନ କରି ନ ପକାନ୍ତୁ। ଆପଣ ନିଜର ରୋଗୀକୁ ମାରି ପକାଇବେ, ତାହା ହିଁ ଯାହାକି ଅଧିକାଂଶ ଲୋକମାନଙ୍କ ସମସ୍ୟା ଅଟେ। ଯେଉଁମାନେ ପିତା ପୁତ୍ର ପୁଣି ପବିତ୍ରାତ୍ମାଙ୍କ ବିଷୟରେ କଥାବାର୍ତ୍ତା କରୁଛନ୍ତି, ସେମାନେ ତ ଏକାଧିକ ଆତ୍ମିକ ଲୋକଙ୍କୁ ମାରି ପକାଉଛନ୍ତି, ଏକ ଭୁଲ ଧରଣର ଔଷଧ ଚିଠାରେ ଥାଇ ତାହା କରୁଛନ୍ତି। ସେପରି ଧରଣର କୌଣସି ଶିକ୍ଷା ଆଦୌ ନାହିଁ। ପିତା ପୁତ୍ର ଓ ପବିତ୍ରତା ନାମରେ କୌଣସି ବ୍ୟକ୍ତି କଦାପି ବାପ୍ତିଜିତ ହୋଇନଥିଲେ, ବାଇବଲରେ ଏହାର ପ୍ରତିଜ୍ଞା ନାହିଁ। କ୍ୟାଥୋଲିକ ମଣ୍ଡଳୀର ପୂର୍ବେ ସେପରି ଧରଣର ଏକ ପାଳନୀୟ ବିଧିକୁ କଦାପି କାର୍ଯ୍ୟକାରୀ କରାଯାଇ ନଥିଲା। ସେହି ଶିକ୍ଷାର ଜନନୀ କ୍ୟାଥୋଲିକ ମଣ୍ଡଳୀଟି ଅଟେ। ଧର୍ମଶାସ୍ତ୍ରର ପୁସ୍ତକ ଗୁଡାକରୁ ଖୋଜି ଦେଖନ୍ତୁ, ଇତିହାସରୁ ଖୋଜି ଦେଖନ୍ତୁ, ପୁଣି ବାହାର କରନ୍ତୁ। ପିତା ପୁତ୍ର ପବିତ୍ରାତ୍ମାଙ୍କ ଦ୍ୱାରା ବାପ୍ତିଜିତ ହେବାର ସର୍ବପ୍ରଥମ ଆଦେଶଟି ଯାହାଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା, ସେହି ଜଣଙ୍କ ଜଣେ କ୍ୟାଥୋଲିକ ଧର୍ମଯାଜକ ଥିଲେ। ସେମାନେ ବିଶ୍ୱାସୀମାନଙ୍କୁ ଛିଟା ଦେଲେ, ଜଳ ଦ୍ୱାରା ଛିଟା ଦେବାର ବ୍ୟବସ୍ଥାଟି କ୍ୟାଥୋଲିକ ମଣ୍ଡଳୀ ଦ୍ୱାରା ବେଶ୍ୟମାନଙ୍କ ଜନନୀ ଦ୍ୱାରା ପ୍ରଚଳନ କରାଗଲା। ଏହି ବେଶ୍ୟଠାରୁ ଆରମ୍ଭ କରି ତାହା ସମସ୍ତ ଯୁଗରେ ପ୍ରଚଳନ ହୋଇ ଚାଲି ଆସିଛି। ପ୍ରଶ୍ନୋତ୍ତର କ୍ରମେ ଉପଦେଶରେ ଏପରି କୁହାଯାଏ, ପ୍ରୋଟେଷ୍ଟାଣ୍ଟ ଗଣ ଯେ କଦାପି ପରିବର୍ତ୍ତନ ହୋଇପାରିଛନ୍ତି ସେପରି ଧରଣର କୌଣସି ଠୋସ୍ ପ୍ରମାଣ ରହିଅଛି କି? କୁହାଯାଇଛି ଯେ ବହୁଧା ଏପରି ମଧ୍ୟ, ଯେହେତୁ ସେମାନେ କ୍ୟାଥୋଲିକ ଧର୍ମ ଶିକ୍ଷାକୁ ସ୍ୱୀକାର କରନ୍ତି, ସେମାନେ ନିଜର ବାଇବଲକୁ କଦାପି ସ୍ୱୀକାର କରିବେ ନାହିଁ। ସେମାନେ ପିତା ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିଜ କରନ୍ତି, ଆଉ ସେଥିପାଇଁ ସେମାନଙ୍କ ପାଖରେ କୌଣସି ଶାସ୍ତ୍ରୀୟ ପ୍ରମାଣ ନାହିଁ କହିଥିଲେ। କିନ୍ତୁ କ୍ୟାଥୋଲିକ ମଣ୍ଡଳୀ ଏହାକୁ ଆରମ୍ଭ କରିଥିଲା, ପୁଣି ସେମାନେ ଏହାକୁ ସ୍ୱୀକାର କରନ୍ତି। ହଁ,
କ୍ୟାଥୋଲିକ ବିଧାନ ଦ୍ୱାରା କେତେକ ସମ୍ଭବତଃ ଉଦ୍ଧାର ପାଇଯାଇପାରନ୍ତି। ସେପରି ଧରଣର ଶିକ୍ଷା ଆଦୌ ନାହିଁ। କେହି ଜଣେ ବ୍ୟକ୍ତି ସେପରି ଭାବେ ଆଦୌ ବାପ୍ତିତ ହୋଇନଥିଲେ। ବାଇବଲରେ କେହି ଜଣେ ବ୍ୟକ୍ତି କଦାପି ଜଳରେ ଛିଟା ଗ୍ରହଣ କରିନଥିଲେ, ଜଳ ଧରାଯାଇନଥିଲେ କିମ୍ବା ଅନ୍ୟ କୌଣସି ପ୍ରକାର ବାପ୍ତିତ ହୋଇନଥିଲେ, କିନ୍ତୁ ପାପର ଧୌତିକରଣ ନିମନ୍ତେ ଯୀଶୁ ଖ୍ରୀଷ୍ଟ ନାମରେ ଜଳରେ ବୁଡ଼ି ବାପ୍ତିସ୍ମର ବିଧାନଟି ହିଁ ସାର ଅଟେ। କିଛି ସମୟ ପୂର୍ବେ ଆମେ ଯେ କ'ଣ ପାଠ କଲୁ ବୋଲି ମୁଁ ଆପଣମାନଙ୍କୁ କହିଲି, ତାହାକୁ ପରେ ବୁଝିବେ କି? ଅର୍ଥାତ୍ ମନ ପରିବର୍ତ୍ତନ ପୁଣି ପାପରୁ ପରିତ୍ରାଣ ପାଇବା ସୁସମାଚାରଟି କେବଳ ତାଙ୍କରି ନାମରେ ପ୍ରଚାରିତ ହେବ। କେଉଁ ସ୍ଥାନରେ? କେବଳ ଜେରୁସାଲମରେ। ଆଉ ଜିହୁଦିଆରେ କି? ସମସ୍ତ ଜାତିର ନିକଟରେ, ପୁଣି ଜେରୁସାଲମରୁ ଆରମ୍ଭ କରି ସମସ୍ତ ବିଶ୍ୱରେ ପ୍ରଚାର କରାଯିବ। ଆଉ ଚିକିତ୍ସକ ସିମନ୍ ପିଟର ପ୍ରତିଷେଧକ ଲେଖିଥିଲେ, ଆହେ ବୈଦ୍ୟଗଣ ଆପଣମାନଙ୍କ ଧାରଣାଟି କିପରି? ଏଥିରେ ଆପଣମାନେ କିଛି ଭିନ୍ନ ଧରଣ ପ୍ରତିଷେଧକ ବ୍ୟବସ୍ଥା ଉପାୟକୁ ଯୋଗ କରିବାକୁ ଚେଷ୍ଟା କରୁଛନ୍ତି କି? ଏଥିରେ ଅନ୍ୟ କିଛି ବିଷୟକୁ କଦାପି ଯୋଗ କରନ୍ତୁ ନାହିଁ। ଏହା ଯେପରି ଭାବରେ ଲିଖିତ ହୋଇ ରହିଛି ଠିକ୍ ସେହିପରି ଭାବରେ ଏହାକୁ ଗ୍ରହଣ କରନ୍ତୁ, ତାହା ହିଁ ମଣ୍ଡଳୀର ଆଦେଶ ଅଟେ। ସେହିପରି ଭାବରେ ଆପଣମାନେ ଏଥିରେ ସଂଯୁକ୍ତ ହୁଅନ୍ତୁ। ମନ ପରିବର୍ତ୍ତନ କରୁଥିବା ଦ୍ୱାରା ପୁଣି ସକଳ ପାପରୁ ଯୀଶୁ ଖ୍ରୀଷ୍ଟ ନାମରେ ବାପ୍ତିତ ହୋଇଥିବା ଯୋଗୁଁ ଏପରି ହୋଇଥାନ୍ତି। ଆଉ ଏପରି ଏକ ପ୍ରତିଜ୍ଞା ଯେ ଆପଣମାନେ ପବିତ୍ରତାଙ୍କୁ ଲାଭ କରିବେ। ଆଉ ତାହା ହିଁ ଯାହାକୁ ବାଇବଲ କହିଥିଲା, ମଣ୍ଡଳୀ ମଧ୍ୟରେ ବାପ୍ତିତ ହୋଇଥିବା ବିଷୟଟିକୁ ବାଇବଲ ହିଁ କହିଅଛି। ଆସନ୍ତୁ ଗାଲାତୀୟ 3:26 ପଦଟିକୁ ପାଠ କରିବା। ଅଳ୍ପ ସମୟ ପାଇଁ ସେପରି କରିବା, ଆମେ ଗୋଟିଏ କିମ୍ବା ଦୁଇଟି ବେଶୀରେ କେବଳ 3 ବିଷୟ ବିନୁ ଅଧିକ କିଛି ଶିକ୍ଷା ଏଠାରେ ଲାଭ କରିନାହୁଁ। ତତ୍ପରେ ନିଶ୍ଚିତ ରୂପେ ଶେଷ କରିଦେବୁ। ବର୍ତ୍ତମାନ ଗାଲାତୀୟ ପୁସ୍ତକ 3 ଅଧ୍ୟାୟ ଆସନ୍ତୁ, ଆମେ ସମସ୍ତେ ଏହାକୁ ପାଠ କରିବା। ମୋ ଠାରୁ ପୂର୍ବେ ଯଦି କେହି ଖୋଲିଥାନ୍ତି ସେ ତାହାକୁ ପାଠ କରନ୍ତୁ, ଆଗକୁ ବଢ଼ନ୍ତୁ। ଆମେ ସମସ୍ତେ ଈଶ୍ୱରଙ୍କ ସନ୍ତାନ ଅଟୁ। ଗାଲାତୀୟ 3:26 ପଦ, ଯୀଶୁ ଖ୍ରୀଷ୍ଟଠାରେ ବିଶ୍ୱାସ ଦ୍ୱାରା ଆମମାନେ ସମସ୍ତେ ଈଶ୍ୱରଙ୍କ ସନ୍ତାନ ଅଟୁ। ଗାଲାତୀୟ 3:26 ପଦ କି? ମୁଁ ଏହାକୁ ପଢେ, ଏପରି ହୋଇପାରେ ଯେ ମୁଁ ଏହାକୁ ଭୁଲ ରୂପେ ପାଠ କରିଥାଇପାରେ, ତେବେ ଏପରି ହୋଇପାରେ ତାହା କଲସିଆରେ ଥାଇପାରେ। ଆସନ୍ତୁ ଆମମାନେ କଲସିଆରୁ ପାଠ କରିବା। ମୁଁ ଯେ କେଉଁ ବାରକୁ ଅଗ୍ରସର କରୁଅଛି ସେ କଥାକୁ ମୁଁ ଜାଣେ। ଆସନ୍ତୁ ଧ୍ୟାନ କରିବା। ତା ଯଦି କଲସିଆ 3:26 ପଦ ହୋଇଥାଏ ନୁହେଁ, ନହେଲେ 3:26 ପଦ ନାହିଁ, ତାହା କେଉଁ ଅଧ୍ୟାୟଟି ଅଟେ? ଗାଲାତୀୟ 3:26 ପଦ କି? ଏହିଠାରେ ମୁଁ ଠିକ ଏହିଠାରେ ତାହାକୁ ପାଇଲି, ତାହା ହିଁ ନିରାଟ ସତ୍ୟ କଥା ଅଟେ। ଭଉଣୀ ଗାଲାତୀୟ 3:26 ପଦକୁ ପାଠ କରନ୍ତୁ। ସେହି ସ୍ଥାନରେ ଥାଇ ଆପଣ ଆରମ୍ଭ କରିଥିଲେ, ଏହିଠାରେ ରହିଅଛି 26, 27, 28 ପଦ ରହିଅଛି। ବର୍ତ୍ତମାନ ଧ୍ୟାନ ଦେଇ ଶ୍ରବଣ କରନ୍ତୁ। କାରଣ ତୁମମାନେ ସମସ୍ତେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କର ସନ୍ତାନ ହୋଇଅଛ, ଯେଣୁ ତୁମମାନେ ଯେତେବେଳେ ଲୋକ ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ବାପ୍ତିତ ହୋଇଅଛ, ତୁମମାନେ ସମସ୍ତେ ଖ୍ରୀଷ୍ଟଙ୍କୁ ପରିଧାନ କରିଅଛ। ଯିହୁଦୀ କି ଗ୍ରୀକ, ଦାସ କି ସ୍ୱାଧୀନ, ପୁରୁଷ କି ସ୍ତ୍ରୀ, ତୁମମାନଙ୍କ ମଧ୍ୟରେ କିଛିର ହିଁ ପ୍ରଭେଦ ନାହିଁ, କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମେମାନେ ଏକ। ଏହି ଶରୀରରେ ଆମମାନେ କିପରି ଭାବରେ ବାପସ କରି ରହିପାରିବା, ଏହାକୁ ଆମମାନେ କିପରି ଭାବରେ କରିବା? ଖ୍ରୀଷ୍ଟ ଯୀଶୁଙ୍କ ଶରୀରରେ ପବିତ୍ର ଆତ୍ମାଙ୍କ ଦ୍ୱାରା ବାପ୍ତିତ ହେବା ଦ୍ୱାରା ଆମମାନେ ସେପରି କରିପାରିବା। ପୁଣି ମଣ୍ଡଳୀର ସମାଚାରଟି ଆଉ ଏକ ବିଷୟ ଅଟେ। ମଣ୍ଡଳୀ ମଧ୍ୟରେ ଆମମାନେ କିପରି ଭାବରେ ସଂଯୁକ୍ତ ହୋଇଥାଉ ତାହା ପବିତ୍ରୀକରଣ ଦ୍ୱାରା ସେପରି ସମ୍ଭବ ଅଟେ। ତତ୍ପରେ ପବିତ୍ରୀକରଣ ବିଷୟଟି ଏବ୍ରିୟ 13:12-13 ପଦ ଅନୁସାରେ ଅଟେ। ଏଥିସକାଶେ ଯୀଶୁ ମଧ୍ୟ ଆପଣା ରକ୍ତ ଦ୍ୱାରା ଯେପରି ଲୋକଙ୍କୁ ପବିତ୍ର କରନ୍ତି, ଏଥିପାଇଁ ନଗର ଦ୍ୱାର ବାହାରେ ମୃତ୍ୟୁଭୋଗ କଲେ। ବର୍ତ୍ତମାନ ଏଥିସୟରେ ଆସନ୍ତୁ ସେଆଡ଼କୁ ଅଗ୍ରସର କରିବା। ସେ ଗୋଟାକୁ ଆମମାନଙ୍କୁ ନିହାତି ପକ୍ଷେ ପାଠ କରିବାକୁ ଥିଲା। ଏଫିସିଓ 5:25 ପଦକୁ ଏଥିରେ ଯଥାଶୀଘ୍ର ପାଠ କରିବା। ଏଫିସିଓ 5:25 ପଦ ଅଟେ ଉତ୍ତମ ବିଷୟ। ଏଥିରେ ଏଫିସିଓ 5:25 ପଦ ଉପରେ ଆମମାନେ ଉପସ୍ଥିତ। ନୁହେଁ, ଏହା ବର୍ତ୍ତମାନ ସୁଦ୍ଧା ଭୁଲ ଅଂଶ ଉପରେ ଅବସ୍ଥିତ ଥିଲା, ଏଠାରେ ମୁଁ ତାହାକୁ ଠିକ ରୂପେ ଲେଖି ନାହିଁ। ଆସନ୍ତୁ ଦେଖିବା। ସେହି ହେତୁ ପ୍ରଚାରକଗଣ ପୁଣି ଯାଜକଗଣ ଆଦି, ଆରେ ବା ହଁ, ଏହାକୁ ମୁଁ ଲେଖି ରଖୁଥିଲି, କିଛି କ୍ଷଣ ପରେ ଯଥାଶୀଘ୍ର ଲେଖି ରଖୁଥିଲି, ତେଣୁ ମୋତେ ଭୁଲ ବିଷୟଟି ନିଶ୍ଚିତ ରୂପେ ପ୍ରତିରୋଧ କରିବାକୁ ଅଛି। ଆରେ ହେ, ମୁଁ ଏକ ଭୁଲ ପୃଷ୍ଠାକୁ ଉଲଟାଇଥିଲି। ଓ ଆମେନ୍। ହଁ ଭଲ କଥା ଏବ୍ରିୟ 12 ଅଧ୍ୟାୟର 13 ପଦଟି ଏଥିସକାଶେ ଯୀଶୁ ମଧ୍ୟ ଆପଣା ରକ୍ତ ଦ୍ୱାରା ଯେପରି ଲୋକଙ୍କୁ ପବିତ୍ର କରନ୍ତି ଏଥିପାଇଁ ନଗର ଦ୍ୱାରର ବାହାରେ ମୃତ୍ୟୁଭୋଗ କଲେ ସେଇ ହେତୁ ସଜ୍ଜନଗଣ ମଣ୍ଡଳୀ ସହିତ ତମେ ତୁମେ ଆସିବାର ବିଷୟଟି ଏଇଠାରେ ରହିଅଛି ମନ ପରିବର୍ତ୍ତନ କରୁଥିବା ଦ୍ୱାରା ଆମମାନଙ୍କ ଶୋକ ପାପରୁ ମୋଚିତ ହେବା ପାଇଁ ଯୀଶୁଖ୍ରୀଷ୍ଟ ନାମରେ ବାପ୍ତିତ ହୋଇଥିବା ଯୋଗୁଁ ହିଁ ଅଟେ ତତ୍ପରେ ଆମମାନେ ଯେ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମକୁ ଗ୍ରହଣ କରିବୁ ତାହାର ପ୍ରତିଜ୍ଞା ସହିତ ଆମମାନେ ଆବଦ୍ଧ ଅଟୁ ସେଥିପାଇଁ ଏପରି କେହି ପ୍ରଚାରକ ନାହାନ୍ତି ଯିଏକି ଆମମାନଙ୍କୁ ଏଥିରୁ ବିଚଳିତ କରିପାରନ୍ତି ଏପରି କେହି ଯାଜକ ନାହାନ୍ତି ଯିଏକି ଆମମାନଙ୍କୁ ଏଥିରେ ଶପଥ କରାଇ ପାରନ୍ତି କିନ୍ତୁ ଆମେ ତ ଏଥିରେ ମସିହଙ୍କ ସାମ୍ରାଜ୍ୟର ସମ୍ରାଟଙ୍କ ଦ୍ୱାରା ଜାତ ହୋଇଅଛୁ ଆମେନ୍ ବର୍ତ୍ତମାନ କେବଳ ଏହି ଗୋଟିଏ ବିଷୟ ଆମେ ଧ୍ୟାନ କରିପାରିବା କି ମୁଁ ପାଇଥିବାର ସ୍ଥାନଟି ଏହା ହିଁ ଅଟେ କେତେଜଣ ବ୍ୟକ୍ତି ମୋ ସହିତ ଅଧିକ କିଛି ସମୟ ରହିବେ ବୋଲି ଇଚ୍ଛା କରିବେ ଧ୍ୟାନ ଦିଅନ୍ତି କି କେବଳ ଗୋଟିଏ ତାହା 9:30 ସମୟ ଅଟେ ପୁଣି ଅତିକ୍ରମ କରିସାରିଥିବା ସମୟଟି ଅଟେ ଆଉ ବିନା ମଣ୍ଡଳୀରେ ସଂଯୁକ୍ତ ରହି ଆମମାନେ ସ୍ୱର୍ଗରେ ପ୍ରବେଶ କରିପାରିବୁ କି ଏହାରି ଉପରେ କେତେକ ଟିପ୍ପଣୀକୁ କେବଳ ଗ୍ରହଣ କରନ୍ତୁ ଆପଣ ଯେପରି ବୁଝନ୍ତି ସେଥିପାଇଁ ମୁଁ ପ୍ରାୟ 1 ଡଜନ ସଂଖ୍ୟକ ଟିପ୍ପଣୀକୁ ଲେଖି ରଖିଅଛି କିନ୍ତୁ ମୁଁ ଆମମାନେ ଯେପରି ବୁଝିପାରୁ ସେଥିପାଇଁ କେବଳ ଗୋଟିଏ ମାତ୍ର ବିଷୟ ଆଜ୍ଞା ନୁହେଁ ସେହି ଏହି ମଣ୍ଡଳୀର ଏକ ସଦସ୍ୟ ହେବା ବିନୁ ଆପଣ କୌଣସି ପ୍ରକାର ସ୍ୱର୍ଗରେ ପ୍ରବେଶ କରିପାରନ୍ତି ନାହିଁ ପୁଣି ସର୍ବପ୍ରଥମ ବିଷୟଟି ଯୋହନ 3:5 ପଦରେ ଯୀଶୁ ଏପରି କହିଥିଲେ ଜଳ ଓ ଆତ୍ମାର ଜନ୍ମ ନ ହେଲେ କୌଣସି ମନୁଷ୍ୟ ଈଶ୍ୱର ରାଜ୍ୟରେ ପ୍ରବେଶ କରିପାରେ ନାହିଁ ମନ ପରିବର୍ତ୍ତନ କରନ୍ତୁ ପୁଣି ଆପଣଙ୍କର ସକଳ ପାପର ମୋଚନ ନିମନ୍ତେ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିତ ହୁଅନ୍ତୁ ସତ୍ତ୍ୱେ ଯାଇ ଆପଣ ଆତ୍ମା ଜାତ ହେବେ ଜଳରେ ଜାତ ହୁଅନ୍ତୁ ଆତ୍ମାରେ ଜାତ ହୁଅନ୍ତୁ କୌଣସି ବ୍ୟକ୍ତି ଏଥିରେ ଅଂଶୀବା ପର୍ଯ୍ୟନ୍ତ ସେ ଈଶ୍ୱରଙ୍କ ରାଜ୍ୟରେ କଦାପି ପ୍ରବେଶ କରିପାରନ୍ତି ନାହିଁ ଏପରିକି ସେ ସ୍ୱର୍ଗରାଜକୁ ଆଦୌ ଦର୍ଶନ କରିପାରନ୍ତି ନାହିଁ ତେବେ ଆପଣ ଯଦି ଜଳରେ ଆଉ ଆତ୍ମାରେ ଜାତ ହୋଇଛନ୍ତି ଆପଣ ମଣ୍ଡଳୀ ମଧ୍ୟରେ ଅବସ୍ଥାନ କରିଛନ୍ତି ମାତ୍ର ଆପଣ ଯଦି ଜଳରେ ପୁଣି ଆତ୍ମଜାତ ହୋଇନାହାନ୍ତି ଆପଣ ମଣ୍ଡଳୀରେ ଅବସ୍ଥାନ କରିନାହାନ୍ତି ଆଉ ସ୍ୱର୍ଗ ରାଜ୍ୟର ଦର୍ଶନ କଦାପି କରିପାରନ୍ତି ନାହିଁ ତାହା ଆପଣମାନଙ୍କ ବୋଧଗମ୍ୟ ହୁଏ କି ପ୍ରକୃତରେ ଏହା ଯଥାର୍ଥ ବିଷୟ ଅଟେ ଆପଣ ଜାଣିଲେ କି ଆପଣ କହନ୍ତି ଆଚ୍ଛା ତେବେ ଭାଇ ବ୍ରାହ୍ମ ମୁଁ ତ ବିଶ୍ୱାସ କରେ ଭଲ କଥା ତାହେଲେ ଶୁଣନ୍ତୁ ଆଉ ତଥାପି ମୁଁ ତ ପବିତ୍ର ଆତ୍ମାଙ୍କୁ କଦାପି ପାଇ ନାହିଁ ନୁହେଁ ସେ ବିଷୟଟିକୁ ଆପଣ ତଥାପି ବିଶ୍ୱାସ କରନ୍ତି ନାହିଁ ଆପଣ ତ ଏକ ବିଶ୍ୱାସ ପତ୍ର ଉପରେ କେବଳ ବିଶ୍ୱାସ କରୁଛନ୍ତି ଆପଣ ତ ଭରସା ପାଇଛନ୍ତି ଯେହେତୁ ପ୍ରଥମ କରନ୍ଥୀୟ 12:3 ରହିଛି ଆମମାନେ ଏହାକୁ ଶେଷ କରିବାକୁ ଯାଉଥିବା ସମୟରେ ଆସନ୍ତୁ ଏହାକୁ କେବଳ ଯଥାଶୀଘ୍ର ଆୟତ୍ତ କରିନେବା ଆପଣମାନେ ପ୍ରଥମ କରନ୍ଥୀୟ 12 ଅଧ୍ୟାୟକୁ ହଁ 12 ଅଧ୍ୟାୟର 13 ପଦଟିକୁ ଯଦି ଆବଶ୍ୟକ କରନ୍ତି ଆମମାନେ ଏହାକୁ ଯଥାଶୀଘ୍ର ହାସଲ କରିବୁ ପୁଣି ଏହାକୁ ଏଠାରେ ପାଠ କରିବା ପୁଣି ଆମମାନଙ୍କ ନିମନ୍ତେ ପ୍ରଭୁ ଯେ ଏହି ଅଂଶରେ କଣ ଶିକ୍ଷା ରଖିଛନ୍ତି କେବଳ ତାହାକୁ ଧ୍ୟାନ କରିବା 1 କରନ୍ଥୀୟ 12 ଅଧ୍ୟାୟ ଭଲ କଥା ପୁଣି ଏହା 3ୟ ପଦଟି ଏଥିପାଇଁ ମୁଁ ତୁମମାନଙ୍କୁ ଜଣାଉଅଛି ଈଶ୍ୱରଙ୍କ ଆତ୍ମପ୍ରାପ୍ତ ହୋଇ କଥା କହିବା କୌଣସି ଲୋକ ଯୀଶୁ ଅଭିଶପ୍ତ ବୋଲି କୁହେ ନାହିଁ ପୁଣି କୌଣସି ଲୋକ ପବିତ୍ର ଆତ୍ମା ପ୍ରାପ୍ତ ନ ହୋଇ ଯୀଶୁ ପ୍ରଭୁ ବୋଲି କହିପାରେ ନାହିଁ ପବିତ୍ର ଆତ୍ମାଙ୍କୁ ନ ପାଇଲା ପର୍ଯ୍ୟନ୍ତ ଆପଣ ଏହାରି ସମ୍ବନ୍ଧରେ କିଛି ଜାଣନ୍ତି ନାହିଁ ଆପଣ କହନ୍ତି ମୁଁ ଯୀଶୁଖ୍ରୀଷ୍ଟଙ୍କୁ ନିଜର ବ୍ୟକ୍ତିଗତ ତଳକର୍ତ୍ତା ରୂପେ ସ୍ୱୀକାର କରେ ବିଶ୍ୱାସ କରିବା ବିନୁ ଆପଣ ପବିତ୍ରତ୍ମକୁ ପାଇଛନ୍ତି କି ଯଦି ଆପଣ ପାଇନାହାନ୍ତି ତେବେ ଆପଣ ତାଙ୍କୁ ପ୍ରଭୁ ବୋଲି ସମ୍ବୋଧନ କରିପାରନ୍ତି ନାହିଁ ଯେହେତୁ ସେ ପ୍ରଭୁ ନୁହନ୍ତି ଯାହାଙ୍କୁ ବିଶ୍ୱାସ ଦ୍ୱାରା ଆପଣ ଗ୍ରହଣ କରିଛନ୍ତି ସେ ତ ଆପଣଙ୍କ ପାଇଁ ଜଣେ ଇତିହାସର ସତ୍ତାମାତ୍ରକ ଅଟନ୍ତି କିନ୍ତୁ ସେ ଯେତେବେଳେ ପବିତ୍ରତ୍ମାଙ୍କ ଦ୍ୱାରା ଆପଣଙ୍କ ନିକଟକୁ ଆପଣଙ୍କ ମଧ୍ୟକୁ ଆସିଲେ ତତ୍ପରେ ସେ ଆପଣଙ୍କ ପ୍ରଭୁ ଅଟନ୍ତି ପବିତ୍ର ଆତ୍ମାଙ୍କ ବିନୁ ସେହି ଜଣେ ବ୍ୟକ୍ତି ଯୀଶୁଙ୍କୁ ପ୍ରଭୁ ବୋଲି କହିପାରନ୍ତି ନାହିଁ ପରମେଶ୍ୱରଙ୍କ ଆତ୍ମାଙ୍କଠାରେ ଆପଣ ଜାତ ନ ହେଲା ପର୍ଯ୍ୟନ୍ତ ପୁଣି ପବିତ୍ର ଆତ୍ମା ଆପଣଙ୍କ ମଧ୍ୟରେ ବାସ କରି ନ ରହିଲା ପର୍ଯ୍ୟନ୍ତ ଆପଣ ଯୀଶୁଙ୍କୁ ପ୍ରଭୁ ବୋଲି କହିପାରନ୍ତି ନାହିଁ ତତ୍ପରେ ଆପଣ ଯଦି ସେପରି ଅଟନ୍ତି ତେବେ ଯାଇ ଏହି ରାଜ୍ୟରେ ଆପଣ ଜାତ ହୋଇ ଅଛନ୍ତି ପୁଣି ଆପଣ ମଣ୍ଡଳୀର ଏକ ଅଂଶବିଶେଷ ଅଟନ୍ତି ତେବେ ଯାଇ ଆପଣ ଆହତ ହୋଇସାରିଥିବା ବ୍ୟକ୍ତିଗଣ ଅଟନ୍ତି ଆପଣ ଏହାକୁ ବୁଝନ୍ତି କି ଖୁବ୍ ଭଲ କଥା ଏଥିରେ ଖୁବ୍ ଉତ୍ତମ କଥା ଅଟେ ଗହମର ଏକ ବୀଜ ମଧ୍ୟରେ ଜୀବନର ସତ୍ତା ନଥିବା ଯାଏ ତେଣୁ ଜୀବନଟିଏ ବାହାରି ଆସିପାରେ କି
ଗହମର କିଛି ବୀଜକୁ ଯଦି ଜମି ମଧ୍ୟରେ ବୁଣି ଦିଆଯାଏ ତେବେ ଗୋଟିଏ ତ ଅଙ୍କୁରିତ ହୁଏ ମାତ୍ର ଅନ୍ୟଟି ଆଦୌ ଅଙ୍କୁରିତ ହୁଏ ନାହିଁ। ସୁତରାଂ ସେହି ବୀଜଟି ଯାହା ଅଙ୍କୁରିତ ହେଲା ନାହିଁ ତାହା କଣ ପୁନର୍ବାର ଜୀବିତ ହୋଇପାରେ କି? କୌଣସି ପ୍ରକାରେ ସେପରି ଆଦୌ ହୁଏ ନାହିଁ। କହିଲେ ଏହି ଜୀବନର ତିଳେ ମାତ୍ର ସତ୍ତା ଆଦୌ ରହିନଥାଏ। ଯଦ୍ୟପି ବସ୍ତୁତଃ ଅପରାଟିର ପରି ଏହା ମଧ୍ୟ ଏକ ଉତ୍ତମ ବୀଜର ପରିଚୟକୁ ଲାଭ କରି ସୁନ୍ଦର ଭାବେ ଏକ ବୀଜ ରୂପକୁ ଧାରଣ କରିଥାଏ। ଅପରଟି ଯେପରି କରିବ ଏହା ମଧ୍ୟ ଠିକ ସେହିପରି ଭାବରେ ଏକ ସ୍ୱାଦିଷ୍ଟ ରୁଟିକୁ ପ୍ରସ୍ତୁତ କରିବ। ତତ୍ପରେ ଏକ ପ୍ରକୃତ ଗହମ ବୀଜ ସ୍ୱୟଂକୁ ଯେପରି ଅସଲି ଦେଖାଯିବ ଏହା ମଧ୍ୟ ଠିକ ସେହିପରି ଭାବରେ ସ୍ୱୟଂକୁ ଅସଲି ରୂପେ ପରିଚିତ କରାଇବ। ତଥାପି ଏହା ମଧ୍ୟ ଯଦି ଜୀବନର ସତ୍ତା ରହି ନାହିଁ ତେବେ ଏହା ପୁନର୍ବାର ଅଙ୍କୁରିତ ହେବ ନାହିଁ। କେହି ଜଣେ ବ୍ୟକ୍ତି ଯିଏକି ଜଣେ ଉତ୍ତମ ବ୍ୟକ୍ତି ଅଟନ୍ତି ତେବେ ସେ ଜଣେ ଖ୍ରୀଷ୍ଟିଆନ ପରି ଜଣେ ସୁଗୁଣୀ ମଣ୍ଡଳୀ ସଦସ୍ୟ ଅଟନ୍ତି। ଜଣେ ବ୍ୟକ୍ତି ଯିଏକି ଜଣେ ସୁପୁରୁଷ ଅଟନ୍ତି ତେବେ ଜଣେ ଖ୍ରୀଷ୍ଟିଆନ ପରି ସେ ମଧ୍ୟ ଜଣେ ସୁନାଗରିକ ହୋଇପାରନ୍ତି। ଜଣେ ସୁପୁରୁଷ ଜଣେ ନୀତିବାନ ପୁରୁଷ ହୋଇପାରନ୍ତି କିନ୍ତୁ ସେ ଯେତେବେଳେ ମୃତ୍ୟୁବରଣ କରନ୍ତି ତେବେ ସେ ଈଶ୍ୱରଙ୍କ ଆତ୍ମା ଯଦି ପୁନର୍ବାର ଜନ୍ମ ନ କରିଥାନ୍ତି ତେବେ ତାହା ହିଁ ତାଙ୍କର ଇତିବୃତ୍ତି ଅଟେ। କାରଣ ପ୍ରତିଟି ବିଷୟ ଯାହାର ଆରମ୍ଭ ଥିଲା ତାହାର ଶେଷ ମଧ୍ୟ ରହିଛି। ପରମେଶ୍ୱର କେବଳ ଏକମାତ୍ର ସତ୍ତା ଅଟନ୍ତି ଯିଏକି ଚିରସ୍ଥାୟୀ ଅନନ୍ତ ଅଟନ୍ତି। ତେଣୁ ତାଙ୍କର ଜୀବନଟିକୁ ଗ୍ରହଣ କରୁଥିବା ଦ୍ୱାରା ଆମେମାନେ ଈଶ୍ୱରଙ୍କ ଏକ ଅଂଶବିଶେଷ ଅଟୁ। ଯୀଶୁ କହିଥିଲେ ମୁଁ ସେମାନଙ୍କୁ ଅନନ୍ତ ଜୀବନ ଦିଏ। ତା ପାଇଁ ଗ୍ରୀକ୍ ଶବ୍ଦ ଜୋଇ ରହିଛି ଯାହାର ଅର୍ଥ ଈଶ୍ୱରଙ୍କର ନିଜସ୍ୱ ଜୀବନ ଅଟେ। ଆଉ ଗୋଟିଏ ମାତ୍ର ପନ୍ଥା ଯଦ୍ୱାରା ଆପଣ କଦାପି ପୁନର୍ବାର ଜୀବିତ ହୋଇପାରନ୍ତି ତାହା ତ ଅନନ୍ତ ଜୀବନ ପାଇବା ଯୋଗୁଁ ହିଁ ଅଟେ, ଯାହାକି ଈଶ୍ୱରଙ୍କ ଜୀବନ ଅଟେ। କାରଣ ଆପଣଙ୍କ ଜୀବନଟି ନାଶ ହୋଇଯିବ କିନ୍ତୁ ତାଙ୍କ ଜୀବନଟି ପୁନର୍ବାର ଜୀବିତ ହୋଇଉଠିବ। କାରଣ ଈଶ୍ୱର ଅନନ୍ତ ଅଟନ୍ତି ଆଉ ଆପଣ ଅନନ୍ତ ଜୀବନ ପାଇଛନ୍ତି ପୁଣି ପାରନ୍ତି। ପୁଣି ଈଶ୍ୱର ଯେପରି ମରିପାରନ୍ତି ନାହିଁ ଆପଣ ମଧ୍ୟ ଆଉ ମରିପାରନ୍ତି ନାହିଁ। ଯେ ମୋ ଠାରେ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପାଇଅଛି, ପୁଣି ଶେଷ ଦିନରେ ମୁଁ ତାହାକୁ ଉତ୍ଥାପିତ କରିବି, ତାହାକୁ ପୁନଶ୍ଚ ଉତ୍ଥାପନ କରିବି। ସେଇ ଅନନ୍ତ ଜୀବନ ଯାହାକି ତାହାଙ୍କ ଠାରେ ଅଛି ତାହା ତାକୁ ଉତ୍ଥାପିତ କରିବେ। ଯେ ମୋ ଠାରେ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପାଇଅଛି, ପୁଣି ଶେଷ ଦିନରେ ମୁଁ ତାହାକୁ ଉତ୍ଥାପିତ କରିବି, ତାହାକୁ ପୁନଶ୍ଚ ଉତ୍ଥାପିତ କରିବି। ସେଇ ଅନନ୍ତ ଜୀବନ ଯାହାକି ତାଙ୍କ ଠାରେ ଅଛି ତାହା ତାକୁ ଉତ୍ଥାପିତ କରିବେ। ବର୍ତ୍ତମାନ ମଣ୍ଡଳୀ ମଧ୍ୟରେ ସଂଯୁକ୍ତ ନଥାଏ ଆମମାନେ ସ୍ୱର୍ଗରେ ପ୍ରବେଶ କରିପାରୁ କି? ଆପଣ ନୂତନ ରୂପେ ପୁନର୍ବାର ଜନ୍ମଗ୍ରହଣ ନ କଲେ ମଣ୍ଡଳୀ ମଧ୍ୟରେ କଦାପି ସଂଯୁକ୍ତ ହୋଇପାରନ୍ତି ନାହିଁ। ଆପଣ ନୂତନ ଜନ୍ମ ନ ପାଇବା ପର୍ଯ୍ୟନ୍ତ ସ୍ୱର୍ଗକୁ କଦାପି ଯାଇପାରନ୍ତି ନାହିଁ। ଆପଣ ଯଦି ନୂତନ ରୂପେ ଜାତ ହୋଇଛନ୍ତି ଆପଣ ମଣ୍ଡଳୀରେ ସଂଯୁକ୍ତ ଅଟନ୍ତି। ତେଣୁ ଏହି ମଣ୍ଡଳୀ ଜଣେ ସଦସ୍ୟ ନ ହେବା ପର୍ଯ୍ୟନ୍ତ ଆପଣ ସ୍ୱର୍ଗକୁ କଦାପି ଯାଇପାରନ୍ତି ନାହିଁ। ପୁଣି ଆପଣ ଏଥିରେ ଜାତ ନ ହେବା ପର୍ଯ୍ୟନ୍ତ ଆପଣ ଜଣେ ସଦସ୍ୟ ହୋଇପାରନ୍ତି ନାହିଁ। ଆଉ ମୋତେ ଆପଣମାନଙ୍କୁ ଏତେବେଳେ କିଛିଟା ଆଶ୍ୱସ୍ତ କରିବାକୁ ଦିଅନ୍ତୁ, ପରମେଶ୍ୱର ଆପଣଙ୍କୁ ଜଣେ ସଦସ୍ୟ ରୂପେ ଆହୁତ ନ କଲା ପର୍ଯ୍ୟନ୍ତ ଆପଣ ଜଣେ ସଦସ୍ୟ କଦାପି ହୋଇପାରନ୍ତି ନାହିଁ। ତେଣୁ ସେହି କାରଣରୁ ଆପଣଙ୍କୁ କେତେ ଅଧିକ ରୂପେ ଆନନ୍ଦିତ ହେବା ଉଚିତ, ଯେହେତୁ ଜଗତ ଉତ୍ପତ୍ତି ପୂର୍ବେ ଆପଣ ନିର୍ମିତ ହୋଇସାରିଥିଲେ। ପୁଣି ଆପଣଙ୍କ ନାମଟି ଚମତ୍କାର, ଆପଣଙ୍କ ନାମଟି ମେଷଶାବକଙ୍କ ଜୀବନ ପୁସ୍ତକରେ ଲିଖିତ ହୋଇସାରିଥିଲା, ମଣ୍ଡଳୀର ପୁସ୍ତକରେ ଜଗତର ସୃଷ୍ଟି ପୂର୍ବେ ଲେଖା ହୋଇସାରିଥିଲା, ତାହା ତ ବାଇବଲ ଅଟେ। ବାଇବଲ ଏପରି କହିଅଛି, ଖ୍ରୀଷ୍ଟିଆନ ଜଗତ ସକଳ ପ୍ରକାରର ସଂଗଠନ କ୍ୟାଥୋଲିକ ମଣ୍ଡଳୀଟି ପୁଣି ଅନ୍ୟାନ୍ୟ ସକଳ ସଂଗଠନ ସହିତ ସଂଗଠନ ଗୁଡ଼ିକ ଏମାନେ ସମସ୍ତେ ଜଗତ ମଧ୍ୟସ୍ଥିତ ସକଳ ପ୍ରକାରର ଜାତିଙ୍କୁ ପ୍ରତାରଣା କରିବେ, ଯେଉଁମାନଙ୍କ ନାମ ଜଗତର ଉତ୍ପତ୍ତି ପୂର୍ବେ ମେଷଶାବକଙ୍କ ପୁସ୍ତକରେ ଲିଖିତ ହୋଇନାହିଁ ସେହିମାନଙ୍କୁ ପ୍ରତାରଣା କରିବେ। ଯୀଶୁ କହିଲେ, ପିତା ଯେ ସମସ୍ତଙ୍କୁ ମୋତେ ଦାନ କରିଅଛନ୍ତି ସେମାନେ ମୋ ନିକଟକୁ ଆସିବେ। ତାହା ତ ତାଙ୍କ ନିଜସ୍ୱ ବଚନ ଅଟେ। ଆପଣ ଯେ କଣ କରିଥିଲେ ସେପରି ନୁହେଁ, ମାତ୍ର ସେ ଯାହା କିଛି କରିଥିଲେ ତାହା ହିଁ ଅଟେ। ଆସନ୍ତୁ କ୍ଷଣଭର ପାଇଁ ତାହାକୁ ବ୍ୟବସ୍ଥିତ କରିବା। ଆସନ୍ତୁ ଏଫିସିଓ ପୁସ୍ତକକୁ ଖୋଲିବା, ପ୍ରଥମ ଅଧ୍ୟାୟକୁ ଯଥାଶୀଘ୍ର ଖୋଲିବା, ଏହାକୁ ଶ୍ରବଣ କରନ୍ତୁ। ଏହି ଜଣକ ପାଉଲ ଅଟନ୍ତି, ଏହି ମଣ୍ଡଳୀ ସହିତ ସିଦ୍ଧତାରେ ପ୍ରବେଶ କରିବାକୁ ସେ ବାଧିତ ଥିଲେ। ପାଉଲ ଖ୍ରୀଷ୍ଟିଆନ ମାନଙ୍କୁ ସମ୍ବୋଧନ କରି ଏହି କଥାକୁ କହୁଛନ୍ତି, ଏଠାରେ କେତେଜଣ ଖ୍ରୀଷ୍ଟିଆନ ଉପସ୍ଥିତ ଅଛନ୍ତି, ଆସୁ ଆମମାନେ ଆପଣଙ୍କ ହସ୍ତଗୁଡାକୁ ଦେଖୁ। ଖୁବ୍ ଭଲ କଥା, ଏହା ତ ଶିଶୁମାନଙ୍କ ପାଇଁ ଆଦୌ ନୁହେଁ, ଏହା ତ ସେମାନଙ୍କ ପାଇଁ ଅଟେ ଯେଉଁମାନେ କଠିନ ଭୋଜନକୁ ମାଂସକୁ ଭୋଜନ କରି ହଜମ କରିପାରନ୍ତି। ବର୍ତ୍ତମାନ ପ୍ରଥମ ଅଧ୍ୟାୟଟି ଯେ କଣ କହିଥାଏ ଆସନ୍ତୁ ସେ କଥାକୁ ଲକ୍ଷ୍ୟ କରିବା। ପାଉଲ ଈଶ୍ୱରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତ ବିଷମଙ୍କ ଦ୍ୱାରା ଅଭିଷିକ୍ତ ଏପରି ନୁହେଁ କିମ୍ବା ସଂଗଠନ ଦ୍ୱାରା ମଧ୍ୟ ନୁହେଁ, ଜଣେ ପ୍ରେରିତ ଯିଏକି ପ୍ରେରିତ ହୋଇଛନ୍ତି ସେଇ ଜଣକ ଈଶ୍ୱରଙ୍କ ଇଚ୍ଛାରେ ଜଣେ ପ୍ରେରିତ ଏ ବିଷୟରେ ଥିବା ସାଧୁମାନଙ୍କୁ ଅର୍ଥାତ୍ ପବିତ୍ରୀଭୂତ ହୋଇଥିବା ଲୋକଗଣ କିମ୍ବା ପବିତ୍ରୀଭୂତ ଲୋକମାନଙ୍କୁ ଏ ବିଷୟରେ ଥିବା ସାଧୁ ଓ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ବିଶ୍ୱାସୀମାନଙ୍କୁ ଲେଖୁଅଛି। ସେଇ ଜଣକ ଯେଉଁମାନେ ଅଟନ୍ତି ଯେଉଁମାନଙ୍କୁ ସେ ସମ୍ବୋଧନ କରି କହୁଛନ୍ତି ସେଇମାନଙ୍କୁ ଯେଉଁମାନେ ପୂର୍ବରୁ ମଣ୍ଡଳୀରେ ସଂଯୁକ୍ତ ହୋଇ ରହିଛନ୍ତି, ଆପଣ ଖ୍ରୀଷ୍ଟଙ୍କ ଠାରେ ଯେତେବେଳେ ବାସ କରିଛନ୍ତି ଆପଣ ତାଙ୍କ ଶରୀରରେ ସଂଯୁକ୍ତ ଅଟନ୍ତି, ତା ନିରାଟ ସତ୍ୟ କଥା ଅଟେ ନା? ତେବେ ତ ଆପଣମାନେ ମଣ୍ଡଳୀର ସଦସ୍ୟଗଣ ଅଟନ୍ତି। ଆମ୍ଭମାନଙ୍କ ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରୁ ଅନୁଗ୍ରହ ଓ ଶାନ୍ତି ତୁମମାନଙ୍କ ପ୍ରତି ହେଉ। ଆମମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ୱର ଓ ପିତା ଧନ୍ୟ ହେଉନ୍ତୁ। ସେ ଖ୍ରୀଷ୍ଟଙ୍କ ଠାରେ ଆମମାନଙ୍କୁ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ୱାରା ସ୍ୱର୍ଗରେ ଆଶୀର୍ବାଦ କରିଅଛନ୍ତି। ସେମାନେ ଏହାକୁ କିପରି ଭାବେ କରିଥିଲେ, ସେ ଏହା ପ୍ରତି କଣ କରିଥିଲେ? ସେମାନେ ଜର୍ଦ୍ଦନ କୂଳରେ ପହଞ୍ଚିଥିଲେ, ସେମାନେ ଏହାକୁ ପାର କରି ପ୍ରତିଜ୍ଞା ଦେଶକୁ ପ୍ରବେଶ କରିଥିଲେ, ପୁଣି ଖ୍ରୀଷ୍ଟ ଯୀଶୁରେ ଥାଇ ସେମାନେ ସ୍ୱର୍ଗୀୟ ସ୍ଥାନ ଗୁଡାକରେ ଉପବେଶନ କରିଥିଲେ। ଏହି ସ୍ଥାନରେ ଏହା ରହିଅଛି ଯେ ଖ୍ରୀଷ୍ଟଙ୍କ ଠାରେ ଆମମାନଙ୍କୁ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ୱାରା ସ୍ୱର୍ଗରେ ଆଶୀର୍ବାଦିତ କରିଛନ୍ତି। ଏକ ମଣ୍ଡଳୀ ହୋଇଥିବା ପ୍ରମାଣେ ବାକ୍ୟର ଶିକ୍ଷା ଅର୍ଥାତ୍ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛନ୍ତି ସେହି ଆହୁତମାନଙ୍କ ପାଇଁ ଏକ ମଣ୍ଡଳୀ ହୋଇଥିବା ପ୍ରମାଣେ ବାକ୍ୟର ସମୁଚିତ ଶିକ୍ଷା ବିଷୟ ଅଟେ। ଯେତେବେଳେ ଆମେମାନେ ସ୍ୱର୍ଗୀୟ ସ୍ଥାନ ଗୁଡାକରେ ସମବେତ ରୂପେ ବସିଅଛୁ ଠିକ୍ ମଣ୍ଡଳୀ ପରି, ଯେତେବେଳେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମେମାନେ ଜାତ ହୋଇ ସାରିଅଛୁ ସେହି ସାଧୁଗଣ ଆହୁତ ହୋଇ ପୃଥକୀତ ହୋଇଥିବା ବ୍ୟକ୍ତିଗଣ ଅଟନ୍ତି। ଆରେ ବା କେହି ଜଣେ ବ୍ୟକ୍ତି ଯାହାକୁ ସେ କିଛିଟା ବିଶେଷଣ ବିଷୟକୁ ଶିକ୍ଷା ଦେଇପାରନ୍ତି, କାରଣ ସେମାନଙ୍କ ଗହଣରେ ଥାଇ ଅଶେଷ ଦୁଃଖ ଯାତନାକୁ ଉଠାଇଥିଲେ, ମାତ୍ର ଏହି ମଣ୍ଡଳୀ ସହିତ ଆଦୌ ନୁହେଁ। ସେ ତ ସେମାନଙ୍କୁ ମହତ୍ତ୍ୱ ବିଷୟ ଗୁଡାକୁ ଶିକ୍ଷା ଦେଇପାରିଥିଲେ। ଖୁବ୍ ଭଲ କଥା, ଆମମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ୱର ଓ ପିତା ଧନ୍ୟ ହେଉନ୍ତୁ। ସେ ଖ୍ରୀଷ୍ଟଙ୍କ ଠାରେ ଆମମାନଙ୍କୁ ଆଶୀର୍ବାଦ କରିଛନ୍ତି। ମୋର ଶେଷ ଦୁଇଟି ସମାଚାରକୁ ମନେ ପକାଇଛନ୍ତି କି ସେ ଖ୍ରୀଷ୍ଟଙ୍କ ଠାରେ ଆମମାନଙ୍କୁ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ୱାରା ସ୍ୱର୍ଗରେ ଆଶୀର୍ବାଦ କରିଅଛନ୍ତି। ଏଥିପାଇଁ ସମୟ କରନ୍ତୁ, ଏହା ଆପଣମାନଙ୍କୁ କମ୍ପ୍ରମାଇଜ୍ କରି ପକାଇବାକୁ ଦିଅନ୍ତୁ। ଏଥିପାଇଁ ସେ ଆମମାନଙ୍କୁ ତାଙ୍କ ଠାରେ ମନୋନୀତ କଲେ। ଅତୀତ କାଳରେ ବିତିଥିବା ଉଦ୍ଦୀପନ ସଭାରେ କି ଠିକ ସେହିପରି ଭାବରେ ମୁଁ ଏହାକୁ ପାଠ କରିଥିଲି କି ଅର୍ଥାତ୍ ଆମେ ଯେପରି ତାହାଙ୍କ ସାକ୍ଷାତରେ ପବିତ୍ର ଓ ଅନିନ୍ଦନୀୟ ହେଉ, ଏଥିପାଇଁ ସେ ଜଗତର ପତନ ପୂର୍ବେ ତାଙ୍କଠାରେ ଆମମାନଙ୍କୁ ମନୋନୀତ କଲେ। ଜଗତର ପତନ ପୂର୍ବେ ଏହି ସ୍ଥାନରେ ଧ୍ୟାନ ଦିଅନ୍ତୁ, ତାଙ୍କଠାରେ ପ୍ରେମରେ ମନୋନୀତ କଲେ, ପୂର୍ବରୁ ନିରୂପଣ କଲେ। ଆମେ କଣ କରିଥିଲୁ? କିଛି ନୁହେଁ। ମୁଁ ଯାହାକୁ ଧ୍ୟାନ ସହିତ ଲକ୍ଷ୍ୟ କରିଛି ଏହି ସ୍ଥାନରେ ଧ୍ୟାନ ଦିଅନ୍ତୁ, ତାଙ୍କ ଠାରେ ପ୍ରେମରେ ମନୋନୀତ କଲେ, ପୂର୍ବରୁ ମନୋନୀତ କଲେ। PREDESTINATED ଆମେମାନେ କଣ କରିଥିଲୁ? କିଛି ନୁହେଁ। ମୁଁ ଯାହାକୁ ଧ୍ୟାନର ସହିତ ଲକ୍ଷ୍ୟ କରିଅଛି ତାହା ହିଁ ସେ କରିଛନ୍ତି। ସେ କେତେବେଳେ କରିଥିଲେ? ଆମମାନଙ୍କୁ ମନୋନୀତ କରିଥିଲେ, ଆପଣଙ୍କ ପୁସ୍ତକରେ ଆମମାନଙ୍କ ସକଳ ନାମକୁ ଲେଖିଥିଲେ। ପୁଣି ଜଗତର ପତ୍ରାବଧୀ ସମୟରୁ ତାଙ୍କର ଅଲୌକିକ ଶରୀରରେ ଏକ ସଦସ୍ୟ କରି ରଖିବାକୁ ସଂକଳ୍ପ କରିଥିବା କାରଣରୁ ତାଙ୍କରି ମଣ୍ଡଳୀର ପୁସ୍ତକରେ ଲେଖି ରଖିଥିଲେ। ପୁଣି ସେ ଆମମାନଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆପଣା ନିମନ୍ତେ ପୁତ୍ର କରିବାକୁ ଆପଣା ସ୍ୱଚ୍ଛନ୍ଦ ଇଚ୍ଛା ଅନୁସାରେ ଆମମାନଙ୍କୁ ପ୍ରେମରେ ନିରୂପଣ କଲେ। ଅତି ଚମତ୍କାର, ଯଦି ଆପଣ ଏହାକୁ ସଫଳ କରନ୍ତି ତେବେ ହେ ଭାଇ ଆପଣଙ୍କୁ ସେହି ମଣ୍ଡଳୀରେ ନିହାତି ପକ୍ଷେ ସାମିଲ ହେବାକୁ ହିଁଥିଲା, କାରଣ ଏକ ମଣ୍ଡଳୀ ପାଇଁ ସେ ଆସୁଛନ୍ତି। କିପରି ଧର ଏକ ମଣ୍ଡଳୀ? ଏକ ମଣ୍ଡଳୀ ଯାହାକି କଳଙ୍କ ରହିତ ଅଟେ କିମ୍ବା ଦୋଷ ରହିତ ଅଟେ। ଆମେମାନେ କିପରି ଭାବରେ କିପରି ଧର ହୋଇପାରିଲୁ? ଖ୍ରୀଷ୍ଟଙ୍କ ଠାରେ ମୃତ୍ୟୁବରଣ କରିବା ଦ୍ୱାରା, ତାଙ୍କର ଏହି ଅଲୌକିକ ଶରୀରରେ ପବିତ୍ର ଆତ୍ମାଙ୍କ ଦ୍ୱାରା ବାପ୍ତି ଦେବା ଦ୍ୱାରା, ପୁଣି ପରମେଶ୍ୱରଙ୍କ ପୁତ୍ରଙ୍କର ଏକ ରକ୍ତ ପ୍ରୟାସିତ ସେହି ସ୍ଥାନରେ ଆମମାନଙ୍କ ପାଇଁ ଦିବସର ପ୍ରତି ଘଣ୍ଟା ଅବସ୍ଥାନ କରାଯାଇଅଛି।
ନିଷ୍କଳଙ୍କ ରୂପେ ବିବେଚିତ ହେଲା ତାହା ତ ମଣ୍ଡଳୀ ଅଟେ ଯାହାକି କଙ୍କ ରହିତ କିମ୍ବା ନିର୍ଦ୍ଦୋଷ ଅଟେ ସେ ତାଙ୍କଠାରେ ଆମମାନଙ୍କୁ ମନୋନୀତ କଲେ ପୁଣି ଆମର ନାମଟିକୁ ତାଙ୍କ ପୁସ୍ତକରେ ଲେଖିଦେଲେ ବାଇବଲ ଏପରି କହିଅଛି ଯେ ଯୀଶୁଖ୍ରୀଷ୍ଟ ବହିକୃତ ହୋଇଥିବା ଏକ ମେଷ ଶାବକ ଥିଲେ 1900 ବର୍ଷ ପୂର୍ବେ କି କେଉଁ କାଳରୁ ଜଗତର ପତ୍ନ ମଧ୍ୟରୁ ମେଷ ଶାବକ ବହିକୃତ ହୋଇଥିଲେ ଯେତେବେଳେ ବାଇବଲରେ ପରମେଶ୍ୱର ଆଦି ପୁସ୍ତକ ପ୍ରଥମ ଅଧ୍ୟାୟରେ କହିଥିଲେ ଆଦ୍ୟରେ ପରମେଶ୍ୱର ଏବେ ଭାଷାରେ ସେହି ନାମଟିକୁ ବିଶ୍ଳେଷଣ କରନ୍ତୁ ଆଉ ଏହାର ଅର୍ଥ ଯେ କଣ ତାହାକୁ ଲକ୍ଷ୍ୟ କରନ୍ତୁ ଏହା ଏଲ ଏଲା ଇଲୋହିମ ପରି ଶବ୍ଦକୁ ଉଚ୍ଚାରିତ କରେ ଯାହାର ଅର୍ଥ ସର୍ବୋପରି ସ୍ୱୟଂରୁ ବିଦ୍ୟମାନ ଥିବା ଏକ ସତ୍ତା ସମସ୍ତ ପରିପୂର୍ଣ୍ଣର ଆକଳ ଜଣେ ସର୍ବଶକ୍ତିମାନ ଈଶ୍ୱର ଅଟେ ତାଙ୍କ ପୂର୍ବେ କୌଣସି ବିଷୟ ସତ୍ତା ନଥିଲା ସେତେବେଳେ ବାୟୁର କୌଣସି ସତ୍ତା ନଥିଲା ସେତେବେଳେ ତାରାଗଣ ନଥିଲେ ସେତେବେଳେ ଆଦ୍ରତାର ପରିଚୟ ନଥିଲା କୌଣସି ପ୍ରକାରେ ବାତାବରଣର ପରିଚୟ ସେତେବେଳେ ନଥିଲା ସେତେବେଳେ ଅଣୁପରମାଣୁର ପରିଚୟ ରହିନଥିଲା ସେତେବେଳେ ପରମାଣୁ ମଧ୍ୟ ନଥିଲା ତାଙ୍କ ପୂର୍ବେ କୌଣସି ବସ୍ତୁର ପରିଚୟ ନଥିଲା ସେହି ଜଣକ ତ ଈଶ୍ୱର ଅନନ୍ତ ଈଶ୍ୱର ଅଟନ୍ତି ପୁଣି ତାଙ୍କ ମଧ୍ୟରେ ସବୁକିଛି ଗୁଣ ନିହିତ ହୋଇ ରହିଥିଲା ଜଣେ ତ୍ରାଣକର୍ତ୍ତାଙ୍କ ଜଣେ ଈଶ୍ୱରଙ୍କର ଜଣେ ପିତାଙ୍କର ଗୁଣ ବାସ କରି ରହିଥିଲା ସେହି ସ୍ଥାନରେ ସେ ଈଶ୍ୱର ବୋଲି ସେତେବେଳେ ପରିଚିତ ନଥିଲେ ସେ ଥିଲେ ସେ ତ ଈଶ୍ୱର ଥିଲେ ତଥାପି ସେତେବେଳେ କୌଣସି ବସ୍ତୁର ସତ୍ତା ନଥିଲା ଉପାସନାର କର୍ମ ନଥିଲା ତେଣୁ ଈଶ୍ୱର ତ ଉପାସନାର ଏକ ଆକର ଅଟନ୍ତି ପୁଣି ତାଙ୍କର ଉପାସନା କରିବା ପାଇଁ କୌଣସି ପ୍ରାଣୀ ନଥିଲେ ସୁତରାଂ ସେପରି ପରିଚିତ ହୋଇ ରହିବା ନିମନ୍ତେ ତାଙ୍କଠାରେ ସକଳ ପ୍ରକାରର ଗୁଣାବଳୀ ଥିଲା ଜଣେ ତ୍ରାଣକର୍ତ୍ତାଙ୍କର ଜଣେ ଆରୋଗ୍ୟକାରୀଙ୍କର ପୁଣି ସେ ଯାହା କିଛି ଅଟନ୍ତି ସେହି ସବୁର ଗୁଣାବଳୀ ତାଙ୍କ ମଧ୍ୟରେ ବାସ କରି ରହିଥିଲା ତେଣୁ ସର୍ବପ୍ରଥମ ବସ୍ତୁକୁ ସେ ସୃଷ୍ଟି କଲେ ଉତ୍ପତ୍ତିର କାହାଣୀ ଉପରେ ଆଧାରିତ ଥିବା ମୋର ବିଷୟବସ୍ତୁକୁ ଆପଣମାନଙ୍କ ମଧ୍ୟରୁ କେତେକ ଜଣ ଶୁଣିବାକୁ ଆଗ୍ରହ ପ୍ରକାଶ କରନ୍ତି ପରମେଶ୍ୱର କହିଲେ ଆସୁ ଆମମାନେ ମନୁଷ୍ୟକୁ ନିର୍ମାଣ କରୁ ତାଙ୍କର ଆରାଧନା କରିବା ଉଦ୍ଦେଶ୍ୟରେ ସର୍ବପ୍ରଥମ ପ୍ରାଣୀ ସ୍ୱର୍ଗତମାନଙ୍କୁ ସେ ସୃଷ୍ଟି କଲେ ତତ୍ପରେ ଯାଇ ସେ ଈଶ୍ୱର ରୂପେ ବିବେଚିତ ହେଲେ ତତ୍ପରେ ସେ ତଳେ କହିଲେ ଆସୁ ଆମମାନେ ଆପଣଙ୍କ ସାଦୃଶ୍ୟ ଆ ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ନିର୍ମାଣ କରୁ ସେ କିପରି ଧରଣର ଏକ ମନୁଷ୍ୟକୁ ନିର୍ମାଣ କଲେ ଏକ ଆତ୍ମାରୂପୀ ମନୁଷ୍ୟକୁ ତତ୍ପରେ ସେହି ମନୁଷ୍ୟକୁ ସେ ଯେତେବେଳେ ସୃଷ୍ଟି କଲେ ସେ ତାହାକୁ ଅଧିକାରୀ କଲେ ତତ୍ପରେ ଯାଇ ସେ ପୃଥିବୀର ଧୂଳିରୁ ମନୁଷ୍ୟକୁ ନିର୍ମାଣ କଲେ ତତ୍ପରେ ସେ ପତିତ ହେଲା ତାପରେ ଯାଇ ସେ ଜଣେ ତାଙ୍କ ରୂପେ ପରିଚିତ ହେଲେ ପ୍ରଥମରେ ସେ ଜଣେ ଈଶ୍ୱର ତାପରେ ତାଙ୍କ ରୂପେ ପରିଚିତ ହେଲେ ପାପ ରୋଗ ବ୍ୟାଧିକୁ ଆଣିଲା ତତ୍ପରେ ସେ ଜଣେ ଆରୋଗ୍ୟକାରୀ ବୋଲି ପରିଚିତ ହେଲେ ହାଲେଲୁୟା କୌଣସି ବସ୍ତୁର ଭ୍ରାନ୍ତି ହେବାର ନାହିଁ ଜଗତଟି କଦାପି ଆପଣଙ୍କ ଅଧିକାରକୁ ଧାରଣ କରିବା ପୂର୍ବେ ସେ ଏହାର ସବୁକିଛି ବିଷୟକୁ ଜାଣିଥିଲେ ଆଜି ରାତ୍ରିବେଳା ଆମମାନେ ଯେ ଏହି ଉପାସନାକୁ ଲାଭ କରିବୁ ସେ କଥାକୁ ସେ ଜାଣିଥିଲେ ଏହି ପୃଥିବୀ ପୃଷ୍ଠରେ ଯାହା କିଛି ଅଣୁର ଅବସ୍ଥିତି ରହିବାର ଉଦ୍ଦେଶ୍ୟ ଥିଲା ସେଗୁଡାକୁ ସେ ପୂର୍ବରୁ ଜାଣିଥିଲେ ସେ ଯେ କେତେଥର ନିଜର ପତାକ ପକାଇବ ପୁଣି କେତେଥର ସେ ଫଳଫଳ କରିବ ସେ କଥାକୁ ସେ ପୂର୍ବରୁ ଜାଣିଥିଲେ ସେ ତ ଅସୀମ ଈଶ୍ୱର ଅଟନ୍ତି ସେ ତ ସବୁକିଛି ବିଷୟ ଜାଣନ୍ତି ଆମେନ ଆପଣମାନଙ୍କ ନାମ ଯେ ଈଶ୍ୱରଙ୍କ ପୁସ୍ତକ ରହିଛି ସେ କଥାକୁ ଜାଣିଥିବା ଯୋଗୁଁ ଆଜି ରାତିରେ ଆପଣ ଆନନ୍ଦିତ ନୁହନ୍ତି କି କେତେ ସୁନ୍ଦର ବିଚାରକୁ ମୁଁ ଚିନ୍ତା କରୁଅଛି ଏକ ଚଢେଇର ବିରାଟ ଚିହ୍ନ ସମ୍ବନ୍ଧରେ ତଥାପି ସେମାନେ କହନ୍ତି ଯେ ପରମେଶ୍ୱରଙ୍କ ପବିତ୍ର ବଚନରେ ପୃଷ୍ଠା ଗୁଡିକରେ ତାହାର ନାମଟି ଲିଖିତ କାଳେ ରହିଛି ଅନ୍ୟାନ୍ୟ ପକ୍ଷୀମାନେ ତାହାର ଚାରିଆଡକୁ ଘେରି ରହିଛନ୍ତି ସେ ଏହି ସମସ୍ତଙ୍କ ଦ୍ୱାରା ତୁଚ୍ଛୀକୃତ ଅବସ୍ଥାରେ ଅଛି ସେହି ଦାଗଯୁକ୍ତ ପକ୍ଷୀଟି କିପରି ଧରଣ ଥିଲା ତାହା ଯେ ନିରାଟ ଭୁଲ ଧରଣ ଥିଲା ଏପରି ଯୁକ୍ତି କରୁଥିବା ବ୍ୟକ୍ତିଙ୍କ ସହିତ ମୋର ମତାନ୍ତର ରହିଛି ବାଇବଲର ଦାଗଯୁକ୍ତ ପକ୍ଷୀଟି କଣ ଥିଲେ ତାହା ତ ଇସ୍ରାଏଲ କଦାପି ନଥିଲା ଯେପରି ସେମାନେ କହିଥିଲେ ଯେ ସେ ଥିଲା ବୋଲି ତାହା ତ ଯୀଶୁଖ୍ରୀଷ୍ଟଙ୍କର ମଣ୍ଡଳୀ ଥିଲା ପାପର ଏକ ପ୍ରାୟଶ୍ଚିତ ବହିର ଉଦ୍ଦେଶ୍ୟରେ ସେମାନେ କଣ କରିଥିଲେ ସେମାନେ ଏକ କାପ୍ତାକୁ ନେଇଥିଲେ ସେମାନେ ଗୋଟିକର ମୁଣ୍ଡକୁ ଗଣ୍ଡିରୁ କାଟି ପକାଇଥିଲେ ପୁଣି ତାହାକୁ ଓଲଟାଇ ପକାଇଥିଲେ ପୁଣି ଜୀବିତ କାପ୍ତାଟି ଉପରେ ରକ୍ତକୁ ଢାଳିଥିଲେ ତତ୍ପରେ ନର କାପ୍ତାଟିକୁ ଉଡାଇ ଦେଇଥିଲେ ଆଉ ଅପର କାପ୍ତାଟି ରକ୍ତରେ ଛିଞ୍ଚା ଯାଇଥିଲା କାପ୍ତାଟି ମୃତ କାପ୍ତାଟିର ରକ୍ତରେ ଆଚ୍ଛାଦିତ ହୋଇଯାଇଥିଲା ପୁଣି ଆପଣା ଡେଳାକୁ ସେ ମେଲାଇ ତା ଯେତେବେଳେ ଉଡିଗଲା ରକ୍ତରେ ଆଚ୍ଛାଦିତ ଥାଇ ତା ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଉଡିଗଲା ତତ୍ପରେ ରକ୍ତ ପୃଥିବୀ ଉପରେ ପ୍ରଭୁଙ୍କ ନାମ ପବିତ୍ର 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 ବୋଲି ଚିତ୍କାର କରି ତହିଁ ଉପରେ
ତହିଁ ଉପରେ ପ୍ରତିଫଳିତ ହେଲା। ପ୍ରଭୁଙ୍କର ପବିତ୍ର 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 ବୋଲି ଜୟଧ୍ୱନି କରୁଥିଲା। ଏହା ଖ୍ରୀଷ୍ଟଙ୍କର ନିଦର୍ଶନ ସୂଚକ ଥିଲା। ପୁଣି ଦାଗଯୁକ୍ତ ବିରାଟ ପକ୍ଷୀ ତା ତ ମଣ୍ଡଳୀ ଅଟେ, ଯିଏକି ଆପଣଙ୍କ ମୃତ ସାଥୀଙ୍କ ରକ୍ତ ଦ୍ୱାରା ଦାଗଯୁକ୍ତ ହୋଇଅଛି। ମୁକ୍ତିଦାତା ଯୀଶୁଖ୍ରୀଷ୍ଟଙ୍କ ରକ୍ତରେ ରଞ୍ଜିତ ହୋଇଅଛି। ପୁଣି ସେ ଆଜି ସମସ୍ତ ବିଶ୍ୱକୁ ଅତିକ୍ରମ କରୁଅଛି। ଆଉ ପ୍ରଭୁଙ୍କ ନାମ ପବିତ୍ର 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 ବୋଲି ଚିତ୍କାର କରୁଥିବା ଦ୍ୱାରା ଆପଣଙ୍କ ଡିନାଟକୁ ଫଳଫଳ କରୁଅଛି। ଆମେନ୍। ମୁଁ ଯେ ତାହାରି ବିଷୟରେ ଜାଣେ ସେଥିପାଇଁ ମୁଁ ଅତ୍ୟନ୍ତ ଆନନ୍ଦିତ ଅଟେ। ତାହାର ପୁସ୍ତକରେ ଯେ ମୋର ନାମଟି ଲିଖା ଦରକାର ରହିଛି ସେଥିପାଇଁ ମୁଁ ଅତ୍ୟନ୍ତ ଆନନ୍ଦିତ ଅଟେ। ମୋର ଉତ୍ତମତା ଯୋଗୁଁ ଯେ ସେଥିରେ ଲିଖିତ ହେଲା ଏପରି ନୁହେଁ, ମହାଶୟ ସେପରି ଆଦୌ ନୁହେଁ। ମୁଁ ତହିଁରେ ଆଦୌ ରହିନଥିଲି, କିମ୍ବା ଆପଣଙ୍କ ଉତ୍ତମତା ଯୋଗୁଁ ତହିଁରେ ରହିନଥାନ୍ତେ, କିନ୍ତୁ ମଙ୍ଗଳ ଦ୍ୱାରା ପୁଣି ଈଶ୍ୱରଙ୍କ କରୁଣା ଦ୍ୱାରା ଜଗତର ପତ୍ରାବଳୀ ପୂର୍ବେ ଆପଣଙ୍କ ପୁସ୍ତକରେ ଆମ୍ମାଙ୍କ ନାମ ଗୁଡିକୁ ସେ ଲେଖି ସାରିଥିଲେ। ମଣ୍ଡଳୀର ପରିଚୟ ପତ୍ରଟି କଣ ଅଟେ? ସେ କଣ ହେବାକୁ ନିରୂପିତ ଅଟେ? ସେ କଣ ଥିଲା? ଏହା କିପରି ଏକ ବିଷୟ? ଆହୁତ ହୋଇ ପୃଥକୀତ ହୋଇଥିବା ଏକ ଦଳ, ଏହାକୁ କିଏ ସ୍ଥାପନା କଲେ? ଯୀଶୁଖ୍ରୀଷ୍ଟ କଲେ। ସେହି ଜଣେ ବିଶପ୍ ନୁହନ୍ତି, କ୍ୟାଥୋଲିକ ମଣ୍ଡଳୀ ନୁହେଁ, ମେଥଡିଷ୍ଟ ନୁହେଁ, ଲୁଥର ନୁହନ୍ତି, ୱେସ୍ଲି ନୁହନ୍ତି, ଆଜ୍ଞା ସେମାନେ କେହି ନୁହନ୍ତି, କିନ୍ତୁ ଏହାକୁ ସ୍ଥାପନ କଲେ କିଏ? ନା ଯୀଶୁଖ୍ରୀଷ୍ଟ ସ୍ଥାପନ କଲେ। ଏହାର ସମାଚାରଟି କଣ? ମନ ପରିବର୍ତ୍ତନ, ଜଳରେ ବାପ୍ତିସ୍ମ, ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ, ଅଲୌକିକତାର ସୁସ୍ଥତା, ପୁଣି ପରିତ୍ରାଣ ଆଦି ଅଟେ। ଏହାର ଜଣେ ସଦସ୍ୟ ଆମମାନେ କିପରି ଭାବେ ହୋଇଥାଉ? ଏଥିରେ ଜାତ ହୋଇଥିବା ଦ୍ୱାରା ଆମମାନେ ଏହା ଜଣେ ସଦସ୍ୟ ହୋଇପାରିବା। ଏହା ବିନୁ ଆମମାନେ ସ୍ୱର୍ଗକୁ ଯାଇପାରିବା କି? ଆଜ୍ଞା ନୁହେଁ। ଯେହେତୁ ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ଥାଇ ମରିଛନ୍ତି, ପରମେଶ୍ୱର ସେମାନଙ୍କୁ ତାଙ୍କ ସହିତ ଉତ୍ଥିତ କରିବେ। ଆଉ ନୁହେଁ, ଅନ୍ୟ କେହି ନୁହନ୍ତି, କିନ୍ତୁ ସେମାନେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଥାଇ ମୃତ୍ୟୁଭୋଗ କରିଛନ୍ତି। ଖ୍ରୀଷ୍ଟ ଯୀଶୁ ସେମାନଙ୍କ ପାଇଁ ଆସୁଅଛନ୍ତି ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଥାଇ ମରିଛନ୍ତି। ଏଫିସିୟ ଚତୁର୍ଥ ଅଧ୍ୟାୟ ତାହା ହିଁ କହିଅଛି ନୁହେଁ? ମୁଁ ବିଶ୍ୱାସ କରେ ଏହା ଗାଲାତୀୟ ଚତୁର୍ଥ ଅଧ୍ୟାୟ ଅଟେ। ଏପରି କହିଥିଲା, ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥାଇ ମରିଛନ୍ତି ସେମାନଙ୍କୁ ଖ୍ରୀଷ୍ଟଙ୍କ ସହିତ ଈଶ୍ୱର ଉତ୍ଥିତ କରିବେ। ସେଥିରେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ମରିଛନ୍ତି ସେମାନଙ୍କୁ ତାଙ୍କଠାରେ ଈଶ୍ୱର ଉଠାଇବେ। ଆଉ ସେଇ ହେତୁ ସେ ଆହୁତ ହୋଇ ବାହାରି ଆସିଥିବା ଏକ ଦଳ ଅଟେ, ଏକ ଅଲୌକିକ ଶରୀର ଅଟେ। ଖ୍ରୀଷ୍ଟ ଏହାକୁ ଶୃଙ୍ଖଳ ସହିତ ସ୍ଥାପନ କରିଛନ୍ତି। ସେ ମୃତ୍ୟୁଭୋଗ କରିବା ପୂର୍ବେ ଏହାକୁ ଆସୁଥିବା କଥାକୁ ସେ କହିସାରିଥିଲେ। ସେ କହିଥିଲେ, ମୁଁ ଆସିବି, ପୁଣି ଏହି ରାଜ୍ୟ ପରେ ରାଜା ହୋଇ ବିବେଚିତ ହେବି। ସେ କହିଥିଲେ, ଅଳ୍ପମାତ୍ର ସମୟ ରହିଲା, ଜଗତ ମୋତେ ଆଉ ଦେଖିବ ନାହିଁ, ମାତ୍ର ତୁମେମାନେ ମୋତେ ଦେଖିବ, ଜଗତର ରାଜ୍ୟ ସହିତ ମିଳିତ ହୋଇ ତୁମମାନଙ୍କୁ ଅନ୍ୟ କିଛି କାର୍ଯ୍ୟକୁ ଆଦୌ କରିବାର ନାହିଁ। ବାବିଲ ବୋଲି ପରିଚୟକୁ ଲାଭ କରି ସେମାନେ ଯେ ଆଜି ଏତେ ବହୁଳ ରୂପେ ମତଭେଦ ମଧ୍ୟ ରହିଛନ୍ତି, ଏହା ହିଁ ତାହାର କାରଣ ଅଟେ। ଜଣେ କହନ୍ତି, ଆଚ୍ଛା ତେବେ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ, ମୁଁ ଜଣେ ପ୍ରେସବିଟେରିଆନ୍ ଅଟେ। ଈଶ୍ୱରଙ୍କର ଗୌରବ କରେ, ମୁଁ ଜଣେ ମେଥଡିଷ୍ଟ ଅଟେ। ପରମେଶ୍ୱରଙ୍କୁ ଧନ୍ୟବାଦ ହେଉ, ମୁଁ ଜଣେ ଅନ୍ୟ କିଛି ଅଟେ। ପରମେଶ୍ୱର ଧନ୍ୟ ହେଉ, ମୁଁ ଜଣେ ଖ୍ରୀଷ୍ଟିଆନ ଅଟେ। ଆମେନ୍। ତାହା ହିଁ ଏହା ଅଟେ, ମୁଁ ଅଟେ ବୋଲି ମୁଁ କିପରି ଜାଣେ? ଏହି ସବୁ ଚିହ୍ନ ବିଶ୍ୱାସୀମାନଙ୍କର ଅନୁବର୍ତ୍ତୀ ହେବ। ବୁଝନ୍ତି ତ, ଆପଣମାନଙ୍କ ପରିଚୟ ପତ୍ରଟି ଏହି ସ୍ଥାନରେ ରହିଛି। ପୁଣି ନ କହନ୍ତୁ, କିଛି ସମୟ ପାଇଁ ଅପେକ୍ଷା କରନ୍ତୁ। ମୁଁ ଯେ ମୋର ସ୍ୱାଭାବିକତାର କାର୍ଡ ଖଣ୍ଡିକ ପାଇଛି ଏପରି ମୁଁ ବିଶ୍ୱାସ କରେ ନୁହେଁ, ମୁଁ କିଛି ହେଲେ ପାଇ ନାହିଁ। ମୋର ସ୍ୱାଭାବିକତାର କାର୍ଡ ଖଣ୍ଡିକ ଉର୍ଦ୍ଧସ୍ତ ସ୍ଥାନରେ ଅଛି। ଏହି ସ୍ଥାନରେ ମୁଁ ଏହି କାର୍ଡ ଖଣ୍ଡିକ ଏହିଠାରେ ହଜାଇ ଯାଇପାରେ, କିନ୍ତୁ ସେ ମୋତେ କହିଥିଲେ, ଜଗତର ଆରମ୍ଭ ପୂର୍ବେ ସେ ମୋର ପରିଚୟ ପତ୍ରଟି ମୋତେ ଦିଅନ୍ତି, ସେହି ପ୍ରତ୍ୟେକଙ୍କୁ ଦିଅନ୍ତି ଯେଉଁମାନେ ଏହି ରାଜ୍ୟକୁ ଆସିବା ପାଇଁ ନିରୂପିତ ଅଟନ୍ତି। ଏହା ସ୍ୱର୍ଗରେ ସୁରକ୍ଷିତ ରୂପେ ରଖାଯାଇଛି, ତେଣୁ ଦସ୍ତାବେଜ ଗୁଡାକ ଶୃଙ୍ଖଳିତ ଅଟେ। ଏହି ହେତୁ ମୁଁ ଅତି ଆନନ୍ଦିତ ଅଟେ। ମୁଁ କେହି ଜଣେ କହିଥିଲେ, ମୁଁ ଈଶ୍ୱରଙ୍କୁ ଖୋଜିଥିଲି, ମୁଁ ଈଶ୍ୱରଙ୍କୁ ଖୋଜିଥିଲି। ତାହା ବାଇବଲର ବିରୋଧ ଭାବର ବିଷୟ ଅଟେ। ଏହା ତ ଈଶ୍ୱର ଅଟନ୍ତି ଯିଏକି ଆପଣଙ୍କୁ ଖୋଜୁଛନ୍ତି, କିନ୍ତୁ ଆପଣ ଈଶ୍ୱରଙ୍କୁ ଆଦୌ ଖୋଜୁନାହାନ୍ତି। ପରମେଶ୍ୱର ଏଦେନ ଉଦ୍ୟାନର ଏକ ପାଖରୁ ନେଇ ଅନ୍ୟ ପାଖ ପର୍ଯ୍ୟନ୍ତ ଚଳାବୁଲା କଲେ, ଚିତ୍କାର କରୁଥିଲେ, ଆଦମ ତୁମେ କେଉଁଠାରେ? ଆଦମ ଯେ ଚିତ୍କାର କରୁଥିଲେ ଏପରି ନୁହେଁ, ଈଶ୍ୱର ଡାକୁଥିଲେ, ଆଦମ ତୁମେ କେଉଁଠାରେ? ସେ ଜଣକ ଈଶ୍ୱର ଥିଲେ, ଡାକୁଥିଲେ, ଆଦମ ତୁମେ କେଉଁଠାରେ ଅଛ? ଓ ମୁଁ ଯେ ତାହାର ସଦସ୍ୟ, ଏଥିପାଇଁ ମୁଁ ଆନନ୍ଦିତ ଅଟେ। ଆପଣ ସେପରି ଅଟନ୍ତି ନାହିଁ କି?
ଏହି ମହାନ ମଣ୍ଡଳୀ ପାଇଁ ମୁଁ ଅତିଶୟ ପ୍ରସନ୍ନ ଅଟେ। ଆପଣମାନଙ୍କୁ ଏତେ ବିଳମ୍ବରେ ଅଟକାଇ ରଖିବା ଯୋଗୁଁ ମୁଁ ଅତି ଦୁଃଖିତ ଅଟେ। ତଥାପି ଏହି ମଣ୍ଡଳୀରେ ଯେ ଆପଣମାନେ ସଂଯୁକ୍ତ କରନ୍ତି ସେ କଥାକୁ ଆପଣ ବିଶ୍ୱାସ କରନ୍ତି କି? ଆପଣ ଏଥିରେ ବିଶ୍ୱାସ କରନ୍ତି କି? ଏହା ଯେ ଅଲୌକିକ ଶରୀର ଅଟେ ଆପଣ ବିଶ୍ୱାସ କରନ୍ତି କି? ପୁଣି ଆପଣମାନେ କ୍ୟାଥୋଲିକ ବ୍ୟକ୍ତିଗଣ ଏହା ଯେ ସଦସ୍ୟ ହେବା ପାଇଁ ଆପଣଙ୍କୁ କେବଳ ଗୋଟିଏ ମାତ୍ର କାର୍ଯ୍ୟ କରିବାର ଅଛି, ଅର୍ଥାତ୍ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବା ପୁଣି ଆତ୍ମାରେ ଜାତ ହେବାର କର୍ମ ଅଟେ। ଆପଣମାନେ ବ୍ୟାପ୍ଟିଷ୍ଟ, ଆପଣମାନେ ମେଥଡିଷ୍ଟ, ପ୍ରେସବିଟେରିଆନ, ଲୁଥରାନ, ତତ୍ପରେ ଆପଣମାନେ ଅନ୍ୟ ଯେ କେହି ମଣ୍ଡଳୀ ହୋଇଥାନ୍ତୁ ନା କାହିଁକି ଏହାକୁ ଶ୍ରବଣ କରନ୍ତୁ। ମୁଁ ଯେ ପେଣ୍ଟିକଷ୍ଟ ମାନଙ୍କ ପକ୍ଷରୁ ନେଉଅଛି ସେପରି କଥାକୁ ଆଦୌ ବିଚାର କରନ୍ତୁ ନାହିଁ। ସେମାନେ ତ ଠିକ୍ ସେତିକିଟା ପେଣ୍ଟିକଷ୍ଟ ଭ୍ରାନ୍ତକାରୀ ଅଟନ୍ତି ଯେପରି କୌଣସି ଅନ୍ୟ ମଣ୍ଡଳୀର ଭ୍ରାନ୍ତକାରୀଗଣ ଅଟନ୍ତି, ତାହା ହିଁ ନିରାଟ ସତ୍ୟ କଥା ଅଟେ। ସେମାନେ କେବଳ ନାମକ ମାତ୍ର ମଣ୍ଡଳୀକୁ ଆସନ୍ତି, ପୁଣି ନାମ ଧାରଣ କରି ରହିଥାନ୍ତି, ତାହା ହିଁ ସବୁକିଛି ଅଟେ। ତଥାପି ଅଧିକାର ବିଷୟଟି ସେମାନେ ଏହାକୁ ଆଦୌ ଲାଭ କରି ନଥାନ୍ତି, ତାହା ହିଁ ନିରାଟ ସତ୍ୟ କଥା। କାରଣ ଆତ୍ମାରେ ଆପଣ ଜାତ ଯେତେବେଳେ ଜାତ ହୁଅନ୍ତି ଆପଣ ଏକ ନୂତନ ସୃଷ୍ଟି ହୋଇଯାଆନ୍ତି, ଆଉ ଈଶ୍ୱର ସେତେବେଳେ ଆପଣଙ୍କ ସହିତ ପୁତ୍ରମାନଙ୍କ ନ୍ୟାୟ ବ୍ୟବହାର କରନ୍ତି, ଆଉ ଈଶ୍ୱରଙ୍କ ଆତ୍ମାରେ ଆପଣ ଚାଳିତ ହୁଅନ୍ତି। ଆପଣ ଯେ କେଉଁ ସଂଗଠନ ସହିତ ସମ୍ପର୍କ ସ୍ଥାପନ କରି ରହିଥାନ୍ତି ସେଥିରେ କିଛି ଯାଇ ଆସେ ନାହିଁ, ତାହା ସେପରି କିଛି ଭିନ୍ନତାକୁ ସୃଷ୍ଟି କରେ ନାହିଁ। ତାହା ତ କେବଳ ଏକ ଛୋଟ କାଟ ବିଷୟ, ପୁରାତନ ଜାଗତିକ ଶୃଙ୍ଖଳା ଯାହାକି ଦୂରୀଭୂତ ହେବାକୁ ଯାଉଅଛି। ତଥାପି ଆପଣ ଖ୍ରୀଷ୍ଟଙ୍କର ଏହି ଅଲୌକିକ ଶ୍ରେଷ୍ଠତର ଅଲୌକିକ ଶରୀରର ସଦସ୍ୟ ଅଟନ୍ତି କି? ଯଦି ହୋଇନଥାନ୍ତି ତେବେ କିଛି ସମୟ ପାଇଁ ପ୍ରାର୍ଥନା କରିବା ନିମନ୍ତେ ଆମମାନେ ଯେତେବେଳେ ମସ୍ତକ ବନ୍ଧ କରୁ ଆଜି ରାତ୍ରି ବେଳେ ଆପଣ ତାହାକୁ ଗ୍ରହଣ କରିପାରନ୍ତି। ଆମେମାନେ ଯେତେବେଳେ ବିଚାର କରୁଅଛୁ ଏଠାରେ ଏପରି କିଛି ଜଣ ବ୍ୟକ୍ତି ଉପସ୍ଥିତ ଥିବେ କି ଯେଉଁମାନେ ଆପଣଙ୍କ ହସ୍ତକୁ ଉପରକୁ ଉଠାଇବେ ଆଉ କହିବେ, ହେ ପ୍ରଭୁ, ମୁଁ ଆପଣଙ୍କ ହସ୍ତ ଉଠାଏ, ଆଜି ରାତିରେ ମୋତେ ଏହି ମଣ୍ଡଳୀର ସଦସ୍ୟ କରି ପକାନ୍ତୁ, ମୋତେ ତହିଁରେ ଜନ୍ମିବାକୁ ଦିଅନ୍ତୁ, କାରଣ ଏହା ମୋର ଅଂଶଧନ ଅଟେ। ହେ ପ୍ରଭୁ, ଆପଣ ମୋତେ ଆହ୍ୱାନ କରିଛନ୍ତି କି? ତେବେ ତ ସେ ମଣ୍ଡଳୀ ସଦସ୍ୟ ମୁଁ ହେବାକୁ ଚାହେଁ। ଏହି ପୃଥିବୀର କୌଣସି ଏକ ସଂଗଠନ ମଧ୍ୟରେ ମୁଁ ଜଡିତ ଅଟେ, ତଥାପି ମୁଁ ଅନୁଭୂତିର ଅଧିକାରୀ ନୁହେଁ। ଶୟତାନ ଗୁଡାକୁ କାଢି ପକାଇବାକୁ ମୋ ଠାରେ କିଛି ଶକ୍ତି ନାହିଁ, ପୁଣି ସେହି ସବୁ ଆଶ୍ଚର୍ଯ୍ୟକ୍ରମକୁ କରିବା ପାଇଁ କିଛି ସମର୍ଥ ନାହିଁ ଯାହା ବିଶ୍ୱାସୀମାନଙ୍କର ଅନୁବର୍ତ୍ତୀ ହେବ ବୋଲି ଆପଣ କହିଥିଲେ, ମୁଁ ତାହାକୁ ଅଦ୍ୟାବଧି ଲାଭ କରିନାହିଁ। ହେ ପ୍ରଭୁ, ତାହା କରିନାହିଁ। ପୁଣି ଆପଣ କହିଥିଲେ ସେହି ଚିହ୍ନ ହେବ, ହେବର ଅର୍ଥ ଆପଣ ସଫଳ କରିବେ। ହେ ପ୍ରଭୁ, ମୋତେ ସାମର୍ଥ୍ୟଟିକୁ ପ୍ରଦାନ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ପୁଣି ଆପଣଙ୍କୁ ଆଉ ଆପଣଙ୍କୁ ତତ୍ପରେ ଆପଣମାନେ ଯେତେ ଜଣ ହସ୍ତ ଉପରକୁ ଉଠାଇଛନ୍ତି ପରମେଶ୍ୱର ପ୍ରତ୍ୟେକ ଜଣଙ୍କୁ ଆଶୀର୍ବାଦ କରନ୍ତୁ, ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ, ପୁଣି ସେହି ସାମର୍ଥ୍ୟକୁ ଆପଣଙ୍କୁ ଦାନ କରନ୍ତୁ। ଯୀଶୁ ଖ୍ରୀଷ୍ଟଙ୍କ ମଣ୍ଡଳୀରେ ଆଉ ସେହି ଶ୍ରେଷ୍ଠତର ମଣ୍ଡଳୀରେ ଏକ ସଦସ୍ୟକୁ ଈଶ୍ୱର ସେହି ସାମର୍ଥ୍ୟଟିକୁ ଆପଣଙ୍କୁ ଦାନ କରନ୍ତୁ। ଆମେ ପ୍ରାର୍ଥନା ଉତ୍ସର୍ଗ କରିବା ପୂର୍ବେ ଅନ୍ୟ କେତେ ଅଛନ୍ତି କି? ଯୁବତୀ, ନାରୀ, ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଭଉଣୀ, ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ହଁ, ସଭାପଥରେ ମୁଁ ଆପଣଙ୍କ ହସ୍ତଦ୍ୱୟକୁ ଉପରକୁ ଉଠିଥିବା ଦେଖେ, ସେହି ସ୍ଥାନରେ ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ହେ ପୁତ୍ର, ମୁଁ ତୁମର ହସ୍ତକୁ ଦେଖେ। ଭାଇ, ଏଠାରେ ମୁଁ ଆପଣଙ୍କ ହସ୍ତଦ୍ୱୟକୁ ଦେଖେ। ହଁ, ଈଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ପୁଣି ତୁମ୍ଭକୁ, ସେହି କିଶୋରୀ ଜଣକ, ଏକ ଯୁବତୀ ନାରୀ, ଈଶ୍ୱର ତୁମକୁ ଆଶୀର୍ବାଦ କରନ୍ତୁ। ଅନ୍ୟ କେହି ଅଛନ୍ତି କି? କେବଳ ନିଜ ହାତ ଉପରକୁ ଉଠାନ୍ତୁ। ଏଠାରେ ବସିଥିବା ଭଉଣୀଙ୍କୁ ଈଶ୍ୱର ଆଶୀର୍ବାଦ କରନ୍ତୁ। ଆଜି ରାତିରେ ଏହି ଭବନରୁ ମୁଁ ବାହାରି ଯିବା ସମୟରେ ମୁଁ ନିଜ ଉପରେ ତାଙ୍କ ରକ୍ତକୁ ଲାଭ କରିବାକୁ ଚାହେଁ, ଯେପରିକି ବାହାରର ଅଞ୍ଚଳକୁ ଚାଲିଯାଏ, ପୁଣି ମୋର ଜୀବନ ଚିତ୍କାର କରି କହିପାରେ, ପବିତ୍ରତା ପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଟେ। ପଛରେ ଉପସ୍ଥିତ ଥିବା ପୁତ୍ର, ଈଶ୍ୱର ତୁମକୁ ଆଶୀର୍ବାଦ କରନ୍ତୁ। ପରମେଶ୍ୱର ତୁମକୁ ସକଳ ଆଶୀର୍ବାଦ ପ୍ରଦାନ କରନ୍ତୁ। ଏତେବେଳେ ଅନ୍ୟ କିଏ ଅଛନ୍ତି କି? ନିଜ ହସ୍ତ ଉପରକୁ ଉଠାନ୍ତି କି? କେହି ଜଣେ କହନ୍ତି, ପରମେଶ୍ୱରଙ୍କ ପ୍ରତି କରୁଣାମୟ ହୁଅନ୍ତୁ। ଏହି ଗୀତକୁ ଆମେ ଯେତେବେଳେ ଗାନ କରୁ, ପ୍ରାର୍ଥନା କରାଯିବା ପାଇଁ ଆପଣ ବେଦୀ ନିକଟକୁ ଆସିବା ପାଇଁ ଯଦି ଇଚ୍ଛା କରନ୍ତି, ଗୃହକୁ ଆସ, ଗୃହକୁ ଫେରି ଆସ। ତୁମମାନେ ଯେଉଁମାନେ ଚିନ୍ତିତ, ଗୃହକୁ ଫେରି ଆସ। ନିଜର ଅବସ୍ଥା ବିଷୟରେ ଆପଣ ଯଦି ଅନିଶ୍ଚିତ ଅଟନ୍ତି, ଆପଣଙ୍କୁ ଆସିବା ପାଇଁ ମୁଁ ନିମନ୍ତ୍ରଣ ଦିଏ।
Come forward for prayer. Will there be somebody else like to walk up and pray a while tonight? This time, the nation will be blown up. We're living in an awful time. You can't put hopes in nothing today outside of Christ. And why would you risk that soul that God has purchased by the blood of His own Son? Why wouldn't you give your life to Him? What could you lose? Everything's to gain. You say, well, I don't believe in it. Well, the Bible said you're a fool. Why would you... the rich man didn't believe that in the Bible. When the sun was going down, he was laughing and gave. When the sun come up, he was in hell. Why would you take a chance like that, fella? Why don't you come on and give your life to Christ?
Amen.
Look, I'm not warning you. I'm not threatening you. I'm only laying facts to you.
Amen.
Except you're born again, you'll miss it. What good has life been to you? Just like it to all. A bunch of disappointments. Why don't you come find something that's eternal? Get a hold of something that's real. While we sing again, there's three or four around here. Won't you come to once more?
Earnestly.
Your soul, you may never feel that way about it again.
You are weary,
come, oh. Hey, little boy, would y'all come on here tonight? come not over here, son. Come home. Won't you make your way up? A question. Are you through with him? Are you going to turn him away? Are you going to say like Pilate, bring me some water and I'll wash my hands of this meeting? You can't do that. It's on your hands. Not only is it on your hands, it's on your heart. It's on your conscience. You'll have to live with it the rest of your life. Don't try to wash it off. You'll do like Pilate did, commit suicide someday, trying to get it off your hands. Don't do it. Come now. One more time, and while we're calling, let some man come, good Christian brothers, some of you ministers with these men, some of you sisters that knows how to talk to people, come kneel down. Just pray with them, show them you're interested in them while we're coming now. Come for prayer. Let's bow our heads now and pray. Lord, we bring to you these penitents. May your spirit, Lord, catch fire in their hearts, giving unto them the deep desire and will that they might see Jesus Christ, their Savior, who has bled and died for them to make them new creatures. Grant it, Lord. We know the Scripture has given us the right of way to believe. Knowing that these who come, you will in no wise cast out. You've made a promise. Your promises are true. He that heareth my word and believeth on him that sent me hath eternal life and shall never come to condemnation, but has passed from death unto life. Young and old, give them a life, Lord, of thy Holy Spirit. Grant it, Lord. We ask it in Jesus' name and for his sake. Let them confess their sins.